ଆସନ୍ତୁ ପ୍ରାର୍ଥନା କରିବା ପାଇଁ ନିଜ ନିଜର ମସ୍ତକ ଗୁଡାକୁ ଏତେବେଳେ ଅବନତ କରିବା। ହେ ଆମମାନଙ୍କର ପ୍ରଭୁ ପରମେଶ୍ୱର, ସକଳ ସ୍ୱର୍ଗର ଆଉ ପୃଥିବୀର ସ୍ରଷ୍ଟା, ଯିଏକି ଯୀଶୁଙ୍କୁ ମୃତ୍ୟୁରୁ ପୁନଃ ଜୀବିତ କଲେ ଆଉ ବିଗତ 2000 ବର୍ଷ ଧରି ଆମମାନଙ୍କ ସହିତ ଜୀବିତାବସ୍ଥାରେ ବାସ କରନ୍ତି, ସଦା ସର୍ବଦା ଜୀବିତ ହୋଇ ରହିଅଛନ୍ତି। ପୁଣି ପ୍ରତ୍ୟେକ ପୁରୁଷ ନିମନ୍ତେ ଆପଣଙ୍କ ବଚନକୁ ପ୍ରମାଣିତ କରିବାକୁ, ପୁଣି ଏହାକୁ ସତ୍ୟ ବୋଲି ପରିଚିତ କରାଇବାକୁ ସଦା ଜୀବିତ ଅଟନ୍ତି। ଏହି ଯୋଗ୍ୟ ଅବସରରେ ତାଙ୍କର ଅଲୌକିକ ଉପସ୍ଥିତି ନିମନ୍ତେ ଆମମାନେ ଅତ୍ୟନ୍ତ ଧନ୍ୟବାଦୀ ଅଟୁ। ଏହି ଯୋଗ୍ୟ ପୁଣି ମହାନ ଭରସାର ଅନୁଭୂତିକୁ ପାଇଥିବା କାରଣ ଯେ ଏହି ଜୀବନର ଘଡ଼ିଟି ଶେଷ ହେଲା ଉତ୍ତାରେ ଆଗତ ହେବାକୁ ଥିବା ସେ ଜଗତରେ ଆମମାନେ ଅନନ୍ତ ଜୀବନର ଅଧିକାରୀ ହୋଇଅଛୁ। ହେ ପ୍ରଭୁ, ଏହାରି ନିମନ୍ତେ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ଆଉ ସେହି ଆଶାଟି ତାହା ଆମମାନଙ୍କ ପ୍ରାଣ ପାଇଁ ଏକ ଲଙ୍ଗର ଅଟେ, ପୁଣି ଝଡ଼ ବତାସର ଘଡ଼ିରେ ତାହା ଦୃଢ଼ ପୁଣି ସୁନିଶ୍ଚିତ ଲଙ୍ଗର ଅଟେ। ଆଉ ଝଡ଼ ବତାସ ଯେତେବେଳେ ଉପସ୍ଥିତ ହୁଏ, ବଡ଼ ବଡ଼ ଢେଉ ସବୁ ଗର୍ଜନ କରି ଉଠେ, ଆମମାନେ ଅନୁଭବ କରୁ ଯେ ତାଙ୍କଠାରେ ବିଶ୍ୱାସ ଦ୍ୱାରା ଆମମାନେ ସମସ୍ତ ଢେଉକୁ ବାଧା ଦେଇ ଅତିକ୍ରମ କରିଥାଉ। ପୀଡ଼ିତ ଆଉ ଆବଶ୍ୟକ କରୁଥିବା ଲୋକଙ୍କର ସେବା କରିବାକୁ, ସେମାନଙ୍କୁ ସାହାଯ୍ୟ କରିବାକୁ ଆଜିର ରାତ୍ରିର ସନ୍ଧ୍ୟାକାଳରେ ଆମମାନେ ଉପସ୍ଥିତ ଥିବା ସମୟରେ ହେ ପରମେଶ୍ୱର, ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପିତା ଈଶ୍ୱର, ଆମମାନେ ପ୍ରାର୍ଥନା କରୁ କି ଆଜି ରାତିରେ ଏହି ସ୍ଥାନକୁ ଆମମାନେ ଯେତେବେଳେ ପରିତ୍ୟାଗ କରୁ, ସେତେବେଳେ କେହି ଜଣେ ହେଲେ ବ୍ୟକ୍ତି ଆମମାନଙ୍କ ମଧ୍ୟରେ ଆଉ ଯେପରି ପୀଡ଼ିତ ଦେଖା ନ ଯାଆନ୍ତି। ଆପଣଙ୍କର ଅଲୌକିକ ଶକ୍ତିର ସାହାଯ୍ୟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଯେପରି ସୁସ୍ଥତା ଲାଭ କରିପାରନ୍ତି, ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି, ପୁଣି ରାଷ୍ଟ୍ରର ପ୍ରତ୍ୟେକ ସ୍ଥାନରେ ସମ୍ପର୍କ ସ୍ଥାପନ କରି ରହିଥିବା ପ୍ରତ୍ୟେକ ଶ୍ରୋତା ମଣ୍ଡଳୀ ମଧ୍ୟ ସୁସ୍ଥତା ଲାଭ କରିପାରନ୍ତି। ଏପରି ହେଉ, ଏପରିକି ଆଜି ରାତ୍ରି ବେଳା କୌଣସି ସହଭାଗିତା ମଧ୍ୟରେ ଉପସ୍ଥିତ ଥିବା ଅଥବା ଭବନ ଗୁଡାକ ମଧ୍ୟରେ ସମବେତ ଥିବା ଜନତାଙ୍କ ମଧ୍ୟରେ ଥିବା ଏହି ଦୁର୍ବଳ ବ୍ୟକ୍ତି ନିରାଶ ହୋଇ ଫେରି ନ ଯାଆନ୍ତି। ଆପଣଙ୍କ ଆତ୍ମା ସେମାନଙ୍କୁ ଯେପରି ସୁସ୍ଥ ସବଳ କରି ଦେଇପାରନ୍ତି। ଧାର୍ମିକତାର ମହାନ ସୂର୍ଯ୍ୟ ଆପଣ ବିସ୍ତୃତ ଆରୋଗ୍ୟକାରୀ ପକ୍ଷତୟ ସହିତ ବିରାଜିତ ଥାଇ ପ୍ରତ୍ୟେକ ହୃଦୟକୁ ବିଶ୍ୱାସର କିରଣକୁ ପ୍ରଦାନ କରିବା ହେଉନ୍ତୁ। ଯେତେବେଳେ ସେମାନେ ବଚନକୁ ଶୁଣନ୍ତି, ପୁଣି ସେ ଯେ ଅଦ୍ୟାବଧି ଜୀବିତ ଅଟନ୍ତି, ଏହି କଥାକୁ ପବିତ୍ର ଆତ୍ମା ସେମାନଙ୍କୁ ଦୃଢ଼ ନିଶ୍ଚିତ କରାନ୍ତି। ଯେତେବେଳେ ସେମାନେ ତାଙ୍କୁ ସକଳ ପ୍ରକାର ଆଶ୍ଚର୍ଯ୍ୟ କର୍ମର ପ୍ରଘଟନ ଦ୍ୱାରା ଦେଖନ୍ତି। ହେ ପିତ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହିସବୁ ଆଶିଷକୁ ଭିକ୍ଷା କରୁ, ଆମେନ୍। ଆପଣମାନେ ସମସ୍ତେ ବସିଯାଇପାରନ୍ତି। ଆଜିର ରାତ୍ରିକାଳରେ ଏଠାରେ ଉପସ୍ଥିତ ଥିବାର ଏହି ମହାନ ସୁଯୋଗକୁ ଆମମାନେ ନିଶ୍ଚିତ ରୂପେ ସୁଯୋଗ୍ୟ ଅବସର ରୂପେ ବିଚାର କରୁ। ତତ୍ପର ଲୋକମାନଙ୍କ ସହିତ ଆଳାପ କରିବାକୁ ଆଉ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରିବା ସୁଯୋଗଟିକୁ ମଧ୍ୟ ମହାନ ଅବସର ବୋଲି ବିଚାର କରୁ। ଆଜିର ରାତ୍ରିବେଳା ଆମମାନେ ପୁନଶ୍ଚ ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁ ଯେଉଁମାନେ ଏହି ସ୍ଥାନର ବାହ୍ୟ ଇଲାକା ଗୁଡ଼ାକରେ ଦୂରଭାଷର ମାଧ୍ୟମରେ ସଂଯୋଗ ପ୍ରଣାଳୀ ମଧ୍ୟରେ ରହିଅଛନ୍ତି। ଆଉ ସେଇ ହେତୁରୁ ଆମମାନେ ପ୍ରାର୍ଥନା କରୁ ଯେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରିବେ। ତତ୍ପରେ ଭରସା ରଖିଅଛୁ ଯେ ଆଜିର ପ୍ରାତଃକାଳୀନ ଉପାସନାରେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ସେମାନେ ପବିତ୍ର ଆତ୍ମାରେ ଭରପୁର ହୋଇଯିବେ, ପୁଣି ତାଙ୍କ ପ୍ରତି ସର୍ବଦା ବିଶ୍ୱସ୍ତ ଆଉ ସତ୍ୟବାଦୀ ହୋଇ ଜୀବନ କାଟିବେ। ଯେତେଦିନ ପର୍ଯ୍ୟନ୍ତ ଏହି ମରଣଶୀଳ ଜୀବନଟି ଏହି ପୃଥିବୀ ପୃଷ୍ଠରେ ଶେଷ ନିଶ୍ୱାସ ତ୍ୟାଗ ନ କରିଛି, ସେତେଦିନ ପର୍ଯ୍ୟନ୍ତ ସେହିପରି ପବିତ୍ର ଜୀବନ ଯାପନ କରିବେ। ତତ୍ପରେ ସେମାନେ ତାହାକୁ କାର୍ଯ୍ୟକାରୀ କରୁଥିବା ଦ୍ୱାରା ସେମାନେ ଅନନ୍ତ ଜୀବନର ଅଧିକାରୀ ହୋଇଛନ୍ତି। ଆଗତ ହେବାକୁ ଥିବା ଯୁଗରେ ସେମାନେ ଆଦୌ ମରିବେ ନାହିଁ, ଯେ ମହାନ ଯୁଗରେ ସେପରି ହେବେ ନାହିଁ, ଯାହାକୁ ଦେଖିବା ନିମନ୍ତେ ଆମମାନେ ଅପେକ୍ଷା କରି ରହିଅଛୁ। ମୁଁ ଏହାରି ଉପରେ ବିଚାର ଯେତେବେଳେ କରୁଅଛି, ବାଧା ସୃଷ୍ଟି ନ କରିବାକୁ ଆମମାନେ ଏତେବେଳେ ଅନୁରୋଧ କରି କହିବାକୁ ଯାଉଅଛୁ। ଭାଇ ଭେଲି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ପୁଣି ତାଙ୍କୁ ଭେଟିବାକୁ ମୁଁ ସମ୍ଭବତଃ ସୁଯୋଗ ପାଇ ନପାରେ। ଟିଉଜନକୁ ମୁଁ ଯେତେବେଳେ ଫେରିଯିବି ସେତେବେଳେ ସେହି ଦସ୍ତାବେଜଟିକୁ ଆପଣଙ୍କ ପାଖକୁ ମୁଁ ପଠାଇ ଦେଇପାରେ କି? ମୁଁ ଏହାକୁ ମନୋଯୋଗ ସହକାରେ ଦେଖୁଛି, ଅଦ୍ୟାବଧି ସବୁକିଛି ଦସ୍ତାବେଜକୁ ପାଠ କରି ସାରିନାହିଁ। ତତ୍ପରେ ଟିଉଜନକୁ ଯଥାଶୀଘ୍ର ଫେରିଲା ଉତ୍ତରେ ମୁଁ ତାହା ଆପଣଙ୍କୁ ପଠାଇ ଦେବି। ଏତେବେଳେ ସୂଚନାଟିଏ ଦେବା ପାଇଁ ମୁଁ ଇଚ୍ଛା କରୁଅଛି। ଏହି ସୂଚନାଟି ସର୍ବତ୍ର ଅବସ୍ଥିତ ଥିବା ସକଳ ମଣ୍ଡଳୀ ନିମନ୍ତେ ଅଟେ, ମୁଖ୍ୟତଃ ପଶ୍ଚିମାଞ୍ଚଳରେ ଥିବା ମଣ୍ଡଳୀ ପାଇଁ, ପୁଣି ଅନ୍ୟ ଯେକୌଣସି ସ୍ଥାନରୁ ଲୋକେ ଆସିବାକୁ ଚାହାନ୍ତି ସେହି ସମସ୍ତଙ୍କ ପାଇଁ ଅଟେ। ଆମ୍ଭମାନଙ୍କର ଶ୍ରଦ୍ଧେୟ ଭାଇ ଆମମାନଙ୍କ ଭାଇ ପେରି ଗ୍ରୀନ ଏହାରି ସହିତ ଥାଇ ଏ ସେହି ବ୍ୟକ୍ତି ଜଣକ ଅଟନ୍ତି ଯିଏକି ଏଠାରେ ପ୍ରବନ୍ଧ କରାଯାଇଥିବା ଦୂରଭାଷ ସଞ୍ଚାରର ବ୍ୟବସ୍ଥା ଉତ୍ସାହିତ ଅଟନ୍ତି। ଟ୍ୟୁଜନକୁ ଆସି ଆମମାନଙ୍କ ସହିତ ଭେଟ କରିବା ନିମନ୍ତେ ପରମେଶ୍ୱର ତାଙ୍କ ହୃଦୟରେ ଉଦ୍ୟୋଗ ପ୍ରଦାନ କରି ଆସୁଅଛନ୍ତି। ପୁଣି ଟ୍ୟୁଜନରେ ଉଦ୍ଦୀପନା ସଭାଟିଏ ଆରମ୍ଭ କରିବାକୁ ଚାହାନ୍ତି ଯାହାକୁ ଆମେ ପ୍ରକୃତରେ ଆବଶ୍ୟକ କରୁ। ଆଉ ଭାଇ ପ୍ରେରି ଟ୍ୟୁଜନରେ ଥିବେ, ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ କେହି ଯଦି ଚାହାନ୍ତି ତେବେ ସେଠାରେ ଅବସ୍ଥିତ ଥିବା ଆମମାନଙ୍କ କାର୍ଯ୍ୟାଳୟ ସହିତ କେବଳ ସମ୍ପର୍କ ସ୍ଥାପନ କରନ୍ତୁ। ଏହି ଅଗଷ୍ଟ ମାସର 10 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ। ଆପଣଙ୍କ ହୃଦୟରେ ଅନେକ ଦିନରୁ ଏହାକୁ ମନସ୍ଥ କରି ରଖି ଆସିଥିଲେ ଆଉ ମୁଁ ତାଙ୍କୁ ଏପରି ମନ୍ତ୍ରଣା ଦେଇ କହିଥିଲି ଯେ ଏହାକୁ କାର୍ଯ୍ୟକାରୀ କଲା ପରେ ଆପଣଙ୍କୁ ହୃଦୟରୁ ସେହି ଭାରଗ୍ରସ୍ତ ଆତ୍ମାଟି ଅପସରିତ ହୋଇଯିବ ଆଉ ତାହା ହିଁ କେବଳ ଏକମାତ୍ର ପନ୍ଥା ଅଟେ। ଆଉ ସେ ଜଣେ ଖ୍ରୀଷ୍ଟିଆନ ଭାଇ ଅଟନ୍ତି, ପରମେଶ୍ୱର ଜଣେ ଅସଲି ସେବକ ଅଟନ୍ତି। ପୁଣି ଟ୍ୟୁଜନରେ ଥିବା ଆପଣମାନଙ୍କ ପରି ବ୍ୟକ୍ତିଗଣ ସେ କୌଣସି ମଣ୍ଡଳୀରେ ଯେତେବେଳେ ସେବା କରନ୍ତି ଆପଣମାନେ ଯେ ନିଶ୍ଚିତ ରୂପେ ଉପକୃତ ହେଉଥିବେ ସେ କଥା ମୋତେ ଜଣା। ଏପରି ହୋଇପାରେ ଯେ ରାମଡା ଇନ୍ରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ପ୍ରଭୁ ତାହାଙ୍କୁ ଏକ ସ୍ଥାନ ପ୍ରଦାନ କରନ୍ତି, ସେହି ସ୍ଥାନରେ ସେ ସେବା କରନ୍ତି, ଏହି ସ୍ଥାନରେ ଏପରି ସ୍ଥାନଟିଏ ସେ ହାସଲ କରିନାହାନ୍ତି। ତଥାପି ଆସୁଥିବା ଦ୍ୱାରା ପୁଣି ଈଶ୍ୱରଙ୍କ ବାକ୍ୟକୁ ବିଶଦ ରୂପେ ବ୍ୟାଖ୍ୟା କରନ୍ତି, ଆମମାନଙ୍କ ନିକଟରେ ଏପରି କରନ୍ତି। ଆପଣମାନେ ଭାଇ ଗ୍ରୀନଙ୍କ ଠାରୁ ଶୁଣି ନିଶ୍ଚିତ ରୂପେ ଆଶ୍ୱସ୍ତ ହେଉଥିବେ। ଏପରି ମଧ୍ୟ ହୋଇପାରେ ଯେ ପୀଡିତଙ୍କ ପାଇଁ ପ୍ରାର୍ଥନା କରୁଥିବେ ଅଥବା ପରମେଶ୍ୱରଙ୍କ ଅଭିଷେକ ମଧ୍ୟରେ ଥାଇ ଯାହା କି କାର୍ଯ୍ୟ କରିବା ପାଇଁ ପ୍ରଭୁ ତାଙ୍କୁ ସେଠାରେ ଭାରଟି ପ୍ରଦାନ କରନ୍ତି ତାହାକୁ ସେ କରୁଥିବେ। ତତ୍ପରେ ଆମମାନେ ଭାଇ ଓର୍ମ୍ୟାନ ନେଭିଲଙ୍କୁ ପୁଣି ଭାଇ ମନ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁ। ସେମାନେ ସେମାନଙ୍କ ସହିତ ଏହି ମହତ୍ୱପୂର୍ଣ୍ଣ ସହଭାଗିତାକୁ ହାସଲ କରିଥିବା ଯୋଗୁଁ ସେହିପରି କରିବାକୁ ଚାହୁଁ। ଭାଇ ନେଭିଲଙ୍କ ପରି ବ୍ୟକ୍ତିଙ୍କ ସହିତ ଭାଇ ମନ୍ଙ୍କ ସହିତ ପୁଣି ଏହି ସ୍ଥାନରେ ଚତୁଃପାର୍ଶ୍ୱରେ ଉପସ୍ଥିତ ଥିବା ସକଳ ଅନ୍ୟାନ୍ୟ ସେବକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିଥିବା କାରଣରୁ ମୁଁ ପ୍ରକୃତରେ ଅତି କୃତଜ୍ଞ ଅଟେ। ସେମାନେ ଯେ ସ୍ୱୀକୃତି ଲାଭ କରି ସାରିଛନ୍ତି ଏପରି ମୁଁ ଧାରଣା କରେ। ଆପଣମାନେ ଯଦି ତାହା ପାଇନଥାନ୍ତି ଏଠାସ୍ଥିତ ଆମମାନଙ୍କର ବୋର୍ଡ ଦ୍ୱାରା କିମ୍ବା ମଣ୍ଡଳୀ ଦ୍ୱାରା ସେହି ସ୍ୱୀକୃତିକୁ ପାଇନଥାନ୍ତି ମୁଁ ଏଥିରେ ପୂରାପୂରି ନିଶ୍ଚିତ ଯେ ପରମେଶ୍ୱର ଆପଣମାନଙ୍କୁ ନିଜର ସେବକ ବୋଲି ଏହି ସ୍ଥାନରେ ସ୍ୱୀକୃତି ପ୍ରଦାନ କରନ୍ତି। ପରମେଶ୍ୱର ଆପଣମାନଙ୍କୁ ସର୍ବଦା ଆଶିଷିତ ହେବାକୁ ଅନୁଗ୍ରହ କରନ୍ତୁ। ଏହି ସ୍ଥାନରେ ଅନ୍ୟ କିଛି ବିଷୟକୁ ପଚାରିବା ନିମନ୍ତେ ମୁଁ କଥିତ ହୋଇଥିଲି, ଖଣ୍ଡେ ଛୋଟ ଟିପ୍ପଣୀ ମୋତେ ଦତ୍ତ ହୋଇଥିଲା, ତାହାରି ଉପରେ କହିବାକୁ ମୋତେ ବୋଲାଯାଇଥିଲା। ସେଦିନର ରାତ୍ରିବେଳା ସେମାନେ ଏହି ସ୍ଥାନରେ ଟ୍ରଷ୍ଟିଜ୍ ମାନଙ୍କର ଏକ ସଭା କରିଥିଲେ, ହଁ ଡିକର ମାନଙ୍କର ପୁଣି ଟ୍ରଷ୍ଟିଜ୍ ମାନଙ୍କର ଏକ ବୋର୍ଡର ପ୍ରବନ୍ଧ କରାଯାଇଥିଲା। ତତ୍ପରେ ମଣ୍ଡଳୀ ସମ୍ମୁଖରେ ବିବରଣୀ ଗୁଡାକ ଯେ ପ୍ରସ୍ତୁତ କରାଯାଇଥିଲା ସେପରି ବିଚାର କରେ, ଯାହାକୁ କରିବା ନିମନ୍ତେ ଆମମାନ ମଧ୍ୟରେ ସେପରି ଏକ ପ୍ରଥା ପ୍ରଚଳନ ହୋଇ ଆସିଅଛି। ଏହି ମଣ୍ଡଳୀରେ ଉପସ୍ଥିତ ଥିବା ଡିକନ୍ସ ଆଉ ଟ୍ରଷ୍ଟିଜ୍ ମାନଙ୍କ ବୈଠକରେ ଯେତେ ଗୁଡ଼ିଏ ନିର୍ଣ୍ଣୟକୁ ଗ୍ରହଣ କରାଯାଇଥିଲା ତାହା ସବୁ ସମସ୍ତଙ୍କୁ ଗ୍ରାହ୍ୟ ବୋଲି ଧାରଣା ଦେଇପାରେ ନା, ଆମମାନେ ସେପରି ବିଷୟକୁ ଆଦୌ କରି ନ ପାରୁ। ଟ୍ରଷ୍ଟିଜ୍ ମାନଙ୍କର ପୁଣି ଡିକନ୍ ମାନଙ୍କର ବୈଠକରେ ମୋର କିଛି ଅଧିକାର ସାବ୍ୟସ୍ତ କରିବାର ନାହିଁ, ପୁଣି ସେପରି କିଛି ଆବଶ୍ୟକ ନ ହେଲେ ମୋର ଭୋଟ ଦେବାର କୌଣସି ଅଧିକାର ନାହିଁ। ସେହି ସମୟରେ ତାହାକୁ ସମ୍ପାଦନ କରିବା ପାଇଁ ମୋତେ ନିହାତି ରୂପେ ଏଠାରେ ଉପସ୍ଥିତ ହେବା ବାଞ୍ଛନୀୟ। ଆଉ ଦ୍ୱିତୀୟ ଭୋଟର ସୁଯୋଗଟିକୁ ଭାଇ ଓର୍ମ୍ୟାନ ନେଭିଲ ଗ୍ରହଣ କରନ୍ତି। ପରେ ଏହି ସବୁ କାଗଜପତ୍ରକୁ ଆମମାନଙ୍କୁ ଦସ୍ତଖତ କରିବାକୁ ହିଁ ଅଛି ଯେହେତୁ ଆମମାନେ ମଣ୍ଡଳୀର ଏକ ଅଂଶ ଅଟୁ, କିନ୍ତୁ ଟ୍ରଷ୍ଟିଜ୍ ମାନଙ୍କର ବୈଠକ ପୁଣି ସେହି ଅନ୍ୟାନ୍ୟ ବୈଠକ ଗୁଡାକ ଯେଉଁ ସବୁ ନିର୍ଣ୍ଣୟକୁ ଗ୍ରହଣ କରନ୍ତି ସେ ସବୁର ସପକ୍ଷରେ ଆମମାନେ ଶତ ପ୍ରତିଶତ ରହୁ, ଯେହେତୁ ସେହି ଉଦ୍ଦେଶ୍ୟର ନିମିତ୍ତ ସେମାନେ ଏହି ସ୍ଥାନରେ ସମବେତ ହୁଅନ୍ତି। ତତ୍ପରେ ସେମାନଙ୍କ ସମସ୍ତ ନିର୍ଣ୍ଣୟ ସେମାନଙ୍କର ଆଉ ଈଶ୍ୱରଙ୍କ ମଧ୍ୟରେ ସୀମିତ ହୁଏ, ମୁଁ ଆଦୌ କରିପାରେ ନାହିଁ। ସେହି ସବୁ ନିର୍ଣ୍ଣୟର କୌଣସି ପ୍ରକାରେ ବିରୋଧୀ ହେବି ନାହିଁ, କୌଣସି ପ୍ରକାରେ ସେଗୁଡ଼ାକର ଅପକ୍ଷବାଦୀ ହୋଇନପାରେ। ତତ୍ପରେ ଅନ୍ୟ ଏକ ବିଷୟ, ଏହି ବିଷୟର ପରିପ୍ରେକ୍ଷୀରେ କୌଣସି ପ୍ରକାରର ନିର୍ଣ୍ଣୟକୁ ଯେ ନେବି ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କ ଦ୍ୱାରା ମୁଁ ନିଷିଦ୍ଧ କରାଯାଇଛି, ତେଣୁ ସେମାନଙ୍କର ନିର୍ଣ୍ଣୟକୁ ମୋତେ ସୁଧାରିବାର ଅନୁରୋଧକୁ କେହି ଜଣେ ହେଲେ କେହି ଜଣେ ହେଲେ କହିବାରୁ ଦୟାପୂର୍ବକ ନିବୃତ ରହନ୍ତୁ। ମୁଁ ଏହାକୁ ଆଦୌ କରି ନପାରେ, ପୁଣି ଏହାରି ସମ୍ବନ୍ଧରେ ମୁଁ କିଛି ଅନୁରୋଧକୁ ଆଦୌ ଶ୍ରବଣ କରିବି ନାହିଁ। ବୁଝନ୍ତି ତ, ସୁତରାଂ ସେମାନଙ୍କ ସକ ନିର୍ଣ୍ଣୟକୁ ସୁଧାରିବାକୁ ମୋତେ ଆଦୌ କହନ୍ତୁ ନାହିଁ। ଆପଣମାନେ ବୈଠକକୁ ଦେଖନ୍ତି, ତାହା ହିଁ ସେ ବ୍ୟବସ୍ଥାଟି ଅଟେ ଯିଏକି ସେହି ସବୁ ନିର୍ଣ୍ଣୟକୁ ପ୍ରସ୍ତୁତ କରିଥିଲା, ଯଥୋଚିତ ବିଷୟ ଅଟେ। ଆଗତ ହେଉଥିବା ସୁସମାଚାରର ଉପାସନା କାର୍ଯ୍ୟସୂଚୀ ସମ୍ବନ୍ଧରେ ଏହା ସମ୍ଭବପର ଅଟେ। ଯଦି ପ୍ରଭୁ ସେପରି ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ 4-6 ସପ୍ତାହ ମଧ୍ୟରେ ମୁଁ ଏଠାକୁ ଫେରି ଆସିଥିବି, କିମ୍ବା ସେପରି ଧରଣର ଅନ୍ୟ କୌଣସି ବିଷୟ ହୋଇପାରେ। କୌଣସି ଏକ ରବିବାରୀୟ ଉପାସନା ନିମନ୍ତେ ସମ୍ଭବତଃ ଏହି ସ୍ଥାନକୁ ଫେରି ଆସିଥିବି। ଆଉ ଆଜିର ପ୍ରାତଃକାଳରେ ମୁଁ ସୂଚନା ଦେଇଥିଲି, ପରମେଶ୍ୱର ଆପଣଙ୍କ ବଚନରେ ପ୍ରକଟିତ ହେଲେ ଏହି ବିଷୟ ଉପରେ ମୁଁ ପ୍ରଚାର କରି କହିବାକୁ ମନସ୍ଥ କରିଥିଲି। ପୁଣି ଆଜି ରାତ୍ରିବେଳା ମୁଁ କୌଣସି ପ୍ରକାରେ ସମୟ ହାସଲ କରିପାରିନଥାନ୍ତି, ଆଉ ଏହାକୁ ପ୍ରଚାର କରି କହିବାକୁ ମୋର ସେପରି କିଛି ଉତ୍ତମ ଶବ୍ଦ ମଧ୍ୟ ନାହିଁ। ତତ୍ପରେ ବିରାଟ ଜନସମାଗମଟି, ପୁଣି ଭିତର ପାଖରେ ଯେତେ ବିପୁଳ ଜନସମାଗମ ରହିଛି, ବାହାର ପାଖରେ ମଧ୍ୟ ସେତିକିଟା ବିପୁଳ ଜନସମାଗମ ରହିଅଛି। ଆଉ ଏପରି ମଧ୍ୟ ହୋଇପାରେ ଯେ ତାଠାରେ ମଧ୍ୟ ଅଧିକ ଲୋକମାନଙ୍କ ସହିତ ଏଠାକୁ ଆସିଥିବା ସେହି ସବୁ ବସ୍ ଗାଡି, ଟ୍ରକ୍ ଗାଡି, ପୁଣି ଅନ୍ୟାନ୍ୟ ସାଧନ ଗୁଡ଼ିକ ଯାହା ସବୁ ସେଇଥିରେ ରହିଅଛି, ସେଗୁଡ଼ାକ ଅଟକଳ କରାନ୍ତି। ପଛକୁ ବୁଲି ପଡିଲେ ସେହି ସାମାନ୍ୟ ଧରଣର ପ୍ରସାରଣ ସାଧନଟି ଯାହାକି ସେହିଠାରେ ବ୍ୟବସ୍ଥିତ କରାଯାଇ ରଖା ହୋଇଛି, ତାହାକୁ ଆମେ ଆଦୌ ଶୁଣି ପାରୁନା। ଏହି ସାମାନ୍ୟ ଧରଣର ତରଙ୍ଗିତ ଅବସ୍ଥାଟି ଆରାଧନାଳୟରୁ ପ୍ରଭାବିତ ହେଉଥିବା ବେତାର ସାଧନଟି, ତାହାକୁ ଗୋଟିଏ ବ୍ଲକରୁ ଦୂରକୁ ଆମେ ଶ୍ରବଣ କରିପାରିବା। ମୋଟର ଗାଡି ଗୁଡ଼ାକର ଧାଡ଼ିର ଶୃଙ୍ଖଳାରେ କେତେକ ମୋଟର ଯାନ ଏକାଧିକ ବ୍ଲକର ଦୂରରେ ରହିଛନ୍ତି, ଉପର ଦିଗରେ, ତଳ ପାଖରେ, ଚାରିପାଖରେ, ପୁଣି ରାସ୍ତା ଗୁଡ଼ାକ ମଧ୍ୟରେ, ତତ୍ପରେ ଆରାଧନାଳୟର ଚତୁଃପାର୍ଶ୍ୱରେ ସେହି ଯାନ ଗୁଡ଼ାକ ଘେରି ରହିଛନ୍ତି। ଆଜି ରାତ୍ରି କାଳରେ ସେପରି ରହିଛନ୍ତି, ମୁଁ ସେପରି ଭାବରେ ଭରସା ଆଦୌ କରେ ନା। ଆଜି ରାତ୍ରି କାଳରେ ଆମମାନେ ଯେପରି ଭିଡ଼ର ଏପରି ବିରାଟ ଜନସମାଗମକୁ ଲାଭ କରିଅଛୁ, ସେପରି ବିରାଟ ଜନସମାଗମକୁ ଆମମାନେ କଦାପି ଲାଭ କରିନଥିଲୁ, ଏପରି ମୁଁ ବିଶ୍ୱାସ କରେ। ତେଣୁ ଆମ୍ଭେମାନେ ଅଟୁ, ପୁଣି ଏପରି ଅନେକ ଏକାଧିକ ବ୍ୟକ୍ତି ସେପରି ଅଛନ୍ତି, ଯେଉଁମାନେ କି ଦୂରବର୍ତ୍ତୀ ସ୍ଥାନରୁ ତଳକୁ ଉପରକୁ ଏପରି ଶୃଙ୍ଖଳାକୁ ରକ୍ଷା କରି ଗାଡ଼ି ଚଳାଇ ଆସୁଅଛନ୍ତି। ତେଣୁ ଏହା ସେହି ସତ୍ୟତାକୁ ପରିଚିତ କରିବାକୁ ଯାଏ ଯେ ଯେଉଁଠାରେ ଶବ ପଡ଼ିଅଛି ସେହି ଜାଗାରେ ଇଗଲ ଗୁଡାକ ଏକାଠି ହେବେ। ତେଣୁ ଆଜି ରାତିରେ ମୁଁ ଆପଣମାନଙ୍କୁ ଏପରି କହିପାରେ, ଲୋକମାନଙ୍କର ଏହି ଛୋଟ ଦଳଟିର ମଧ୍ୟରେ ଏହା ଏକ ଅନ୍ତରାଷ୍ଟ୍ରୀୟ ସହଭାଗିତା ଅଟେ। ବସ୍ତୁତଃ ଏହି ସଂଘୀୟ ରାଷ୍ଟ୍ରର ପ୍ରାୟ 2/3 ସଂଖ୍ୟକ ଲୋକ ଏଠାରେ ପ୍ରତିନିଧିତ୍ୱକୁ ପରିଚିତ କରିଅଛନ୍ତି। 5 ବିଦେଶୀ ରାଷ୍ଟ୍ରଗୁଡ଼ିକୁ ପୁଣି ରଷିଆ ଦେଶକୁ ଛାଡ଼ିଦେଲା ଉତ୍ତାରେ, ପୁଣି ଏହି ରାଷ୍ଟ୍ର ବିଭିନ୍ନ ସ୍ଥାନ ଇଲାକାକୁ ବାଦ ଦେଇ ଏଠାରେ ସେତିକିଟା ପ୍ରତିଶତ ଲୋକମାନେ ସମ୍ବେତ ହୁଅନ୍ତି, ଏପରିକି ଭେନିଜୁଏଲା ଅଞ୍ଚଳ ପର୍ଯ୍ୟନ୍ତ, ଜାମାଇକା ଅଞ୍ଚଳ ପର୍ଯ୍ୟନ୍ତ, ରାଷ୍ଟ୍ର ବିଭିନ୍ନ ଅଞ୍ଚଳବର୍ତ୍ତୀ ସ୍ଥାନ ପର୍ଯ୍ୟନ୍ତ ଲୋକେ ଏହି ଜାଗାରେ ଆସି ସହଭାଗିତା ରଖୁଛନ୍ତି, ପରମେଶ୍ୱରଙ୍କ ପାଇଁ ସ୍ଥିରିତ ଆଉ ତୃଷିତ ହୋଇ ଆସୁଅଛନ୍ତି। କିପରି ଚମତ୍କାର ଧରଣର ଏକ ସମୟ ଅଟେ। ତେଣୁ ମୁଁ ଏପରି ଚାହେଁ ଯେ ବାଇବଲ ପାଠ କରିବା ପୂର୍ବେ ପୁଣି ଆପଣମାନେ ମୋ ପାଇଁ ଏତେବେଳେ ଯେ ପ୍ରାର୍ଥନା କରିବେ, ଏହାର ପୂର୍ବରୁ ମୁଁ ଇଚ୍ଛା କରେ, ପ୍ରଭୁଙ୍କର ଇଚ୍ଛାନୁସାରେ ମୁଁ ଏକ ସମାଚାରକୁ ଆପଣମାନଙ୍କ ଗହଣରେ ଉପସ୍ଥାପନ କରିବାକୁ ଯତ୍ନ କରୁଅଛି। ପୁଣି ଅଲୌକିକ ରୂପେ ସୁସ୍ଥକାରୀ କାର୍ଯ୍ୟକୁ ବିନିଯୋଗ କରିବା ଉଦ୍ଦେଶ୍ୟରେ ଆପଣମାନେ ଯେ ପ୍ରାର୍ଥନା କରିବେ, ତାହା ମୁଁ କାମନା କରିବି। ଯେହେତୁ ଆଜିର ପ୍ରାତଃକାଳରେ ଆମମାନେ ପରିତ୍ରାଣର ବିଷୟ ଉପରେ ଆଲୋଚନା କରିଥିଲୁ, ପୁଣି ଅଧ୍ୟ ରାତ୍ରିବେଳା କିଛି କ୍ଷଣ ନିମିତ୍ତ ଆମମାନେ ଅଲୌକିକ ସୁସ୍ଥତା ପରେ ଆଲୋଚନା କରିବୁ, ତତ୍ପରେ ପ୍ରାର୍ଥନା ଧାଡ଼ିକୁ ଆସିବା ପାଇଁ ନିମନ୍ତ୍ରଣ ଦେବୁ, ପୁଣି ଜନତାଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଏହାକୁ ଆମମାନେ ଯେତେବେଳେ ସମ୍ପାଦନ କରୁଅଛୁ, ସେତେବେଳେ ଦୂରାନ୍ତ ସ୍ଥାନଗୁଡ଼ାକୁ ସମ୍ପର୍କ ସ୍ଥାପନ କରାଯାଇଥିବା ସମସ୍ତ ଅଞ୍ଚଳରେ ଆପଣମାନେ ଯେକୌଣସି ସ୍ଥାନରେ ଉପସ୍ଥିତ ଅଛନ୍ତି ନା କାହିଁକି, ତତ୍ପରେ ଏହି ଆରାଧନାଳୟର 2-3 ବ୍ଲକର ଦୂରତାରେ ରହିଥିବା ବସ୍ ଗୁଡ଼ାକରେ, ମୋଟର ଯାନ ଗୁଡ଼ାକରେ, ଆପଣମାନେ ଯେଉଁମାନେ କି ଏହାର ଚୁତିକୁ ଘେରି ରହିଛନ୍ତି, ଆପଣମାନଙ୍କ ନିମନ୍ତେ ସୁଦ୍ଧା ଏହା ଅଟେ। ପୀଡ଼ିତ ମାନଙ୍କ ପାଇଁ ପ୍ରାର୍ଥନା କରିବାର ସମୟଟି ଯେତେବେଳେ ଉପସ୍ଥିତ ହୁଏ, ଆପଣମାନେ ଭବନ ମଧ୍ୟକୁ ପ୍ରବେଶ କରିବାକୁ ଯଦି ଅକ୍ଷମ ଅଟନ୍ତି, ପ୍ରବେଶ କରି ନ ପାରନ୍ତି, ପୁଣି ଯାହା ପାଇଁ ମୁଁ ଏତେବେଳେ ସୁନିଶ୍ଚିତ ଯେ ଯେପରି ଧରଣର ଚେଷ୍ଟାକୁ ଆପଣମାନେ କରିପାରନ୍ତି ନାହିଁ, ଯେହେତୁ ପ୍ରତ୍ୟେକ ସ୍ଥାନର ଦରଦେଶର ମାର୍ଗ ଗୁଡାକୁ ଲୋକାରଣ୍ୟ ହୋଇ ଅବରୁଦ୍ଧ ହୋଇସାରିଛି, ପୁଣି କୌଣସି ସ୍ଥାନରେ ଖାଲି ଜାଗାଟିଏ ସୁଦ୍ଧା ନାହିଁ, ତେଣୁ ଆପଣମାନେ ପ୍ରାର୍ଥନା କରନ୍ତୁ ଆଉ ପରସ୍ପର ଉପରେ ଆପଣଙ୍କର ହସ୍ତଦୟକୁ ସେହି ବାହ୍ୟ ଇଲାକାରେ ଥିବା ଅବସ୍ଥାରେ ରଖନ୍ତୁ, ଆଉ ସୁସ୍ଥତାର ସେବା କାର୍ଯ୍ୟ ଗୁଡାକ ଯେତେବେଳେ କାର୍ଯ୍ୟକାରୀ ହେଉଅଛି, ପ୍ରତ୍ୟେକ ସ୍ଥାନରେ ସମ୍ପର୍କ ସ୍ଥାପନର ପ୍ରଣାଳୀ ମଧ୍ୟରେ ରହିଥିବା ସେବକଗଣ ଏହି ସହଭାଗିତା ପାଇଁ ଆଜି ରାତିରେ ପ୍ରାର୍ଥନା କରନ୍ତୁ। ଆମେମାନେ ବିଶ୍ୱାସ କରୁ ଯେ ପରମେଶ୍ୱର ପ୍ରତ୍ୟେକ ସ୍ଥାନରେ ସର୍ବବ୍ୟାପୀ ଅଟନ୍ତି, ତେଣୁ ଆମମାନେ ବର୍ତ୍ତମାନ ପାଠ କରିବା ପୂର୍ବେ କିମ୍ବା ପ୍ରାର୍ଥନା କରିବା ପୂର୍ବେ ଆମମାନେ ପ୍ରାର୍ଥନା କରିବା ପୂର୍ବେ ଈଶ୍ୱରଙ୍କ ବଚନରୁ କିଛିଟା ଅଂଶକୁ ପାଠ କରିବାକୁ ଇଚ୍ଛା କରୁ। କିଛି କ୍ଷଣ ପୂର୍ବେ ଆପଣଙ୍କର ସଂକଳ୍ପିତ ଶାସ୍ତ୍ରାଂଶ ଗୁଡାକୁ ମୁଁ ପରିବର୍ତ୍ତନ କରିଥିଲି, କାରଣ ଆଜିର ରାତ୍ରି ପାଇଁ ମୋର ମସ୍ତିଷ୍କରେ ଯେପରି ଧରଣର ଏକ ଉପାସନାକୁ ବ୍ୟବସ୍ଥିତ କରିବାକୁ ମୁଁ ଚାହିଁଥିଲି, ତାହାରି ଉଦ୍ଦେଶ୍ୟର ନିମିତ୍ତ ଏହି ଉପାସନାର ନମୁନାକୁ ମୁଁ ବଦଳିବାକୁ ଚାହୁଁଅଛି, ତେଣୁ ମୁଁ ଏହାକୁ କେତେକାଂଶରେ ପରିବର୍ତ୍ତନ କରିଅଛି, ଆଉ ସେହି ହେତୁରୁ ମୋତେ ନିଜର ନିରୂପିତ ସକଳ ଶାସ୍ତ୍ରାଂଶକୁ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ସେଗୁଡ଼ାକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ନୁହେଁ, କିନ୍ତୁ ଏକ ଭିନ୍ନ ଧରଣର ଶୃଙ୍ଖଳାରେ ସେଗୁଡ଼ାକୁ ଶୃଙ୍ଖଳିତ କରିବାକୁ, ଅଲୌକିକ ସୁସ୍ଥତାକୁ କାର୍ଯ୍ୟକାରୀ କରିବାକୁ ସେପରି ଧରଣର ଏକ ପରିବର୍ତ୍ତନକୁ କରିଥିଲି, ଯେପରିକି ଲୋକମାନେ ବିଷୟବସ୍ତୁକୁ ଉତ୍ତମ ରୂପେ ବୁଝିଯିବେ। ଆସନ୍ତୁ ସାଧୁ ଲୋକଙ୍କ ସୁସମାଚାରର 24 ଅଧ୍ୟାୟକୁ ଖୋଲିବା, ଆଉ ଏହି ଅଧ୍ୟାୟର 12 ପଦରୁ ଆରମ୍ଭ କରି 34 ପଦର ଶେଷାଂଶ ପର୍ଯ୍ୟନ୍ତ ପାଠ କରିବା। ଏହା ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ଘଟଣା ଉପରେ ଆଧାରିତ ହୋଇଥିବା ଶାସ୍ତ୍ରାଂଶ ଅଟେ। କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ, ପୁଣି ନଈ ପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତୁ ସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ। ଆଉ ଦେଖ ସେହିଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଜେରୁସାଲେମରୁ ପ୍ରାୟ 4 କ୍ରୋଶ ଦୂରବର୍ତ୍ତୀ ଇମାଇ ନଗରକୁ ଯାଉଥିଲେ, ଆଉ 10 ଫର୍ଲଙ୍ଗ ଦୂରତା 1 ମାଇଲକୁ ଚିହ୍ନିତ କରେ, ତେଣୁ ଏହା ପ୍ରାୟ 6 ମାଇଲ ଦୂରତା ବିଶିଷ୍ଟ ଏକ ସ୍ଥାନ ଥିଲା। ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ, ସେମାନେ କଥାବାର୍ତ୍ତା ଓ ବାଦନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ, କିନ୍ତୁ ସେମାନଙ୍କ ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନଙ୍କୁ ପଚାରିଲେ, ତୁମମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ ସେସବୁ କ'ଣ? ସେଥିରେ ସେମାନେ ବିଷର୍ଣ୍ଣ ମୁଖରେ ଠିଆ ହୋଇ ରହିଲେ, ଆଉ ସେମାନଙ୍କ ମଧ୍ୟରୁ କ୍ଲେଓପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଜେରୁସାଲେମସ୍ତ ପ୍ରବାସୀମାନଙ୍କ ମଧ୍ୟରୁ ଆପଣଙ୍କର ଏକାକୀ ସେ ସ୍ଥାନରେ ଏ କେତେ ଦିନର ଘଟଣା ଜାଣନ୍ତି ନାହିଁ? ସେ ସେମାନେ ପଚାରିଲେ, କି ପ୍ରକାର ଘଟଣା? ଏଠାରେ ସ୍ମରଣ ରଖନ୍ତୁ, ଉତ୍ଥିତ ହୋଇଥିବା ଯୀଶୁ ସ୍ୱୟଂରୁ ଏହି କଥାଟିକୁ ସେମାନେ ତାହାଙ୍କୁ କହିଲେ ନାଜରେତୀୟ ଯୀଶୁଙ୍କ ବିଷୟରେ, ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ, ଆଉ ସେମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କୃଶରେ ବଧ କଲେ, ଏହି ସମସ୍ତ ବିଷୟ। କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ ସେ ଯେ ଏହି ବ୍ୟକ୍ତି ଆମେ ଆଶା କରିଥିଲୁ, ମାତ୍ର ଏହାଛଡ଼ା ଏହି ସମସ୍ତ ଘଟିବାର ଆଜିକି 3 ଦିନ ହେଲା, ଆହୁରି ମଧ୍ୟ ଆମମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀ ଲୋକ ଆମମାନଙ୍କୁ ଆଚମ୍ବିତ କରିଅଛନ୍ତି, ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ, ଆଉ ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଛନ୍ତି, ଓ ସେ ଦୂତମାନେ କହିଲେ ସେ ଜୀବିତ ଅଛନ୍ତି, ଆଉ ଆମମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ ସ୍ତ୍ରୀ ଲୋକମାନେ ଯେପରି କହିଥିଲେ ସେହିପରି ଦେଖିଲେ, କିନ୍ତୁ ତାଙ୍କୁ ଦେଖିଲେ ନାହିଁ। ସେଥିରେ ସେମାନେ କହିଲେ, ହେ ନିର୍ବୋଧମାନେ, ଏହି ଜଣକ ଯୀଶୁ ଅଟନ୍ତି। ସେଥିରେ ସେମାନେ କହିଲେ, ହେ ନିର୍ବୋଧମାନେ ଓ ଭାବାଦୀ ମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳ ଚିତ୍ତ ମାନେ ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନଥିଲା? ପୁଣି ମୂଷା ଓ ସମସ୍ତ ଭାବାଦୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେମାନଙ୍କୁ ବୁଝାଇ ଦେଲେ, ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ, କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ ଆମମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି। ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ, ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ। କହିଲେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ, ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଣ ଆମମାନଙ୍କ ହୃଦୟ ଉତ୍ତପ୍ତ ହେଉ ନଥିଲା? ଆଉ ସେମାନେ ସେହି ଦଣ୍ଡରେ ଉଠି ଜେରୁସାଲେମକୁ ବାହୁଡ଼ି ଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ। ସେମାନେ କହୁଥିଲେ, ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି। ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନା କଲେ ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ। ଆସନ୍ତୁ ଆମମାନେ ପ୍ରାର୍ଥନା କରୁ। ଆହେ ପ୍ରିୟ ଅନୁଗ୍ରହକାରୀ ପିତା, ଆପଣଙ୍କ ବଚନ ପାଇଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ, ଯେହେତୁ ଆପଣଙ୍କ ବାକ୍ୟ ହିଁ ସତ୍ୟ, ପୁଣି ଆପଣଙ୍କ ବାକ୍ୟ ଜୀବନ ଅଟେ। ଆଉ ହେ ପ୍ରଭୁ, ଆପଣ ତଥା ଆପଣଙ୍କ ବଚନ ଏକ ଅଟନ୍ତି। ତେଣୁ ହେ ପ୍ରଭୁ, ଆଜିର ରାତ୍ରିବେଳା ଆମମାନେ ଆପଣଙ୍କୁ ନିବେଦନ କରୁ ଯେ ଆପଣ ଆପଣଙ୍କର ଉତ୍ଥାପିତ ସମର୍ଥନ ସହିତ ଥାଇ ଆପଣ ଆମମାନ ମଧ୍ୟକୁ ଆସିବେ। ପୁଣି ଆଜି ରାତ୍ରିବେଳା ଆପଣ ଆମମାନ ଠାରେ ପ୍ରଦର୍ଶନ କରାଇବେ, ଠିକ୍ ସେହି ଦୁଇ ଶିଷ୍ୟଙ୍କ ଠାରେ ଯେଉଁମାନେ ସେଦିନ ଇମାୟ ନଗରକୁ ଯାତ୍ରା କରୁଥିଲେ, ଯେପରିକି ଆମମାନେ ମଧ୍ୟ ନିଜ ନିଜର ଗୃହକୁ ଏପରି କହୁଥିବା ଯୋଗୁଁ ଫେରିଯାଉ କି ସେତେବେଳେ କି ଆମମାନଙ୍କ ହୃଦୟରେ ଉତ୍ତପ୍ତ ହେଉନଥିଲା। ହେ ପ୍ରଭୁ, ଏହା ହିଁ ପ୍ରଦାନ କରନ୍ତୁ, ଯେହେତୁ ଏହା ପୁନଶ୍ଚ ସନ୍ଧ୍ୟାବେଳା ଅଟେ, କାରଣ ଯୀଶୁଙ୍କ ନାମରେ ଆମମାନେ ଏହି ପ୍ରାର୍ଥନାକୁ ଯାଚନା କରୁ, ଆମେନ୍। ଏହି ବାଇବଲଟିର ବିଷୟରେ ମୁଁ ଏତେବେଳେ କଥାବାର୍ତ୍ତା କରିବାକୁ ଚାହେଁ, ଆଉ ପ୍ରାସଙ୍ଗିକ ଉଦ୍ଦେଶ୍ୟ ନିମିତ୍ତ ମୋର ବିଷୟବସ୍ତୁଟି ଆଜିର ରାତ୍ରିକାଳରେ ଏହା ଅଟେ। ଭଗବାଣୀ ଦ୍ୱାରା ଘଟଣାବଳୀ ଗୁଡାକ ସୁସ୍ପଷ୍ଟ ହେଲା ବର୍ତ୍ତମାନ ଅନ୍ୟାନ୍ୟ ସକଳ ପବିତ୍ର ପୁସ୍ତକରୁ ବାଇବଲ ଏକ ସ୍ୱତନ୍ତ୍ର ପୁଣି ଭିନ୍ନ ଧରଣର ପୁସ୍ତକ ଅଟେ। ବାଇବଲ ଏକ ଭିନ୍ନ ପୁସ୍ତକ ଅଟେ, ଏହା ଭାବବାଣୀର ପୁସ୍ତକ ଅଟେ। ଭବିଷ୍ୟତର ଘଟଣାବଳୀ ଗୁଡାକୁ ପୂର୍ବଭାସ କରି ଏଥିରେ ପ୍ରକାଶ କରାଯାଇଅଛି। ଏହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶନ ମଧ୍ୟ ଅଟେ। ଆଦି ପୁସ୍ତକରୁ ଆରମ୍ଭ କରି ପ୍ରକାଶିତ ବାକ୍ୟର ପୁସ୍ତକ ପର୍ଯ୍ୟନ୍ତ ତାଙ୍କୁ ଆପଣଙ୍କ ପୂର୍ଣ୍ଣତାର ସହିତ ଏହା ପରିଚିତ କରାଏ, ସେ ଯେ କିଏ ଥିଲେ ପୁଣି ବର୍ତ୍ତମାନ କଣ ଅଟନ୍ତି ଏହାକୁ ସୁସ୍ପଷ୍ଟ କରାଏ। ତତ୍ପରେ ସମ୍ପୂର୍ଣ୍ଣ ପୁସ୍ତକଟି ଆଉ ପ୍ରକାଶିତ ବାକ୍ୟ ଏକ ପଦରୁ ଆରମ୍ଭ କରି ଏହାର ତୃତୀୟ ଅଧ୍ୟାୟର ଶେଷ ପଦ ପର୍ଯ୍ୟନ୍ତ ଏହା ପ୍ରକାଶ କରି କହିଅଛି ଯେ ଏହି ପୁସ୍ତକ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଅଟେ, ଯାହାକି ଈଶ୍ୱରଙ୍କ ବାକ୍ୟ ଅଟେ। ଈଶ୍ୱରଙ୍କ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ, ଯାହାକି ପରମେଶ୍ୱରଙ୍କ ବଚନ ଅଟେ। ତତ୍ପରେ ଅନ୍ୟାନ୍ୟ ପୁସ୍ତକ ଗୁଡିକ, ପବିତ୍ର ଧର୍ମଗ୍ରନ୍ଥ ଗୁଡାକ, ସେଗୁଡାକ କେବଳ ନୀତିଶାସ୍ତ୍ରର ସଂକେତାବଳୀ, ଆଚାର ସଂହିତା କିମ୍ବା ଧର୍ମ ବିଜ୍ଞାନର ସଂକେତାବଳୀ ଗୁଡିକ କେବଳ ଅଟନ୍ତି। ଏପରି ଧରଣର କିଛି ବିଷୟ, କେତେଜଣ ବ୍ୟକ୍ତି ପୂର୍ବେ କଦାପି କୋରାନ ପାଠ କରିଥିଲେ, ମହମ୍ମଦଙ୍କର ବାଇବଲକୁ ପାଠ କରିଥିଲେ, ତତ୍ପରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ଧର୍ମଗ୍ରନ୍ଥ ପାଠ କରିଥିଲେ, କିମ୍ବା ସେପରି ଧରଣର ଅନ୍ୟ ଧର୍ମ ପୁସ୍ତକ ଗୁଡାକୁ ପାଠ କରିଥିଲେ। ଏଗୁଡ଼ିକ ତ କେବଳ ନୀତିଶାସ୍ତ୍ର ସମ୍ବଳିତ ସଂକେତାବଳୀ ଅଟନ୍ତି। କି ପ୍ରକାର ଧରଣର ଲୋକେ ଜୀବିତ ରହିବା ଉଚିତ, ସେମାନଙ୍କୁ କିପରି ଧରଣ ହୋଇ ଜୀବିତ ରହିବା ବାଞ୍ଛନୀୟ ଇତ୍ୟାଦି, କିନ୍ତୁ ଏହା କୌଣସି ପ୍ରକାରେ ଭାବବାଣୀକୁ ପରିଚିତ କରାଏ ନାହିଁ। ଏହିସବୁ ବିଷୟର ସମ୍ବନ୍ଧରେ କିଛି ଆଭାସ ଦିଏ ନାହିଁ, କିମ୍ବା କୌଣସି ବ୍ୟକ୍ତିଙ୍କୁ ଯେ କିଛିଟା ବିଶେଷ ଧରଣର ବରଦାନ ଦତ୍ତ ହୋଇଅଛି, ଅଥବା କୌଣସି ପ୍ରମୁଖ ଘଟଣା ଯେ କଦାପି ଘଟିଥିଲା, ଏପରି ଧରଣର କୌଣସି ବିଷୟକୁ ପରିଚିତ କରାଏ ନାହିଁ। କେବଳ କୌଣସି ଏକ ଧର୍ମ ନିକେତନରେ ସଦସ୍ୟତା ଗ୍ରହଣ କରିବାର କଥାକୁ କିମ୍ବା ଅନ୍ୟ କୌଣସି ଭିନ୍ନ କଥାକୁ ପ୍ରକାଶ କରି କହେ। ସେହି ହେତୁରୁ ମଣ୍ଡଳୀ ଗୁଡାକ ଯେତେବେଳେ ଏପରି ଏକ ସ୍ଥାନରେ ଆସି ଉପନୀତ ହୁଅନ୍ତି ଯଦ୍ୱାରା ସେମାନେ ଆପଣାର ମଣ୍ଡଳୀକୁ କେବଳ ସଦସ୍ୟତା ଗ୍ରହଣ କରିବାର ଏକ ସ୍ଥାନ ରୂପେ ପରିଚିତ କରାନ୍ତି, ତତ୍ପରେ ସେମାନେ ଈଶ୍ୱରଙ୍କ ବଚନରୁ ଦୂରେଇ ଯାଆନ୍ତି। ଯେହେତୁ ବାଇବଲ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଜୀବନ୍ତ ପୁଣି ପୂର୍ବରୁ ସାକ୍ଷାତ କରାଯାଇଥିବା ଏକ ଯୋଗ୍ୟ ପୁସ୍ତକ ଅଟେ, ତତ୍ପରେ ଏହି ଧରାପୃଷ୍ଠଟି ଆପଣଙ୍କର ପରିପୂର୍ଣ୍ଣତାରେ ଥାଇ ଯେପରି ବୃଦ୍ଧି ଲାଭ କରିଅଛି, ପୁଣି ଦ୍ରାକ୍ଷାଲତା ଗୁଡ଼ିକ ନିଜର ପରିପୂର୍ଣ୍ଣତାରେ ଭରପୁର ଥାଇ ଯେପରି ବଢ଼ନ୍ତି, ଏକ ଦିବସ ଆପଣଙ୍କର ପରିପୂର୍ଣ୍ଣତାରେ ଭରପୁର ଥାଇ ଯେପରି ଅଗ୍ରସର କରେ, ଠିକ ସେହିପରି ଭାବରେ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱରେ ପରିଚିତ ଥାଇ ବାଇବଲ ନିଜର ପରିପୂର୍ଣ୍ଣତାକୁ ପ୍ରକଟିତ କରିଥିଲା। ସେହି ପରିତ୍ରାଣର ପ୍ରକଟିତ ହୋଇଥିବା ଈଶ୍ୱରଙ୍କ ବଚନ ଥିଲେ, ପରିତ୍ରାଣ ସମ୍ବଳିତ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବା ମୁକ୍ତିର ପୁସ୍ତକ ଥିଲା। ଭବିଷ୍ୟତରେ ଘଟିବାକୁ ଥିବା ସକଳ ଘଟଣାବଳୀର ପୂର୍ବଭାଷ ସୂଚନାକାରୀ ପରମେଶ୍ୱରଙ୍କ ବଚନ ବାଇବଲ ଅଟେ। ଏହାର ଲେଖକଙ୍କ ଦ୍ୱାରା ଏହାର ବିଶ୍ୱାସୀ ବର୍ଗ ଏହାକୁ ପାଠ କରିବାକୁ ପୁଣି ଏହାର ସକଳ ବାକ୍ୟକୁ ବିଶ୍ୱାସ କରିବାକୁ ଆଜ୍ଞାଦତ୍ତ ହୋଇଅଛନ୍ତି, ମାତ୍ର ଏହାର କେତେକାଂଶକୁ ଏହାର ଆଂଶିକ ଭାଗକୁ କେବଳ ବିଶ୍ୱାସ କରିବାକୁ ଆଜ୍ଞାଦତ୍ତ କଦାପି ହୋଇନାହାନ୍ତି। ଏହାର କେବଳ ଗୋଟିଏ ବାକ୍ୟକୁ ଅବିଶ୍ୱାସ କରିବାର ଉଦ୍ଦେଶ୍ୟ ସେହି ବାକ୍ୟଟିକୁ ଆଉ ଥରେ ବିଶ୍ୱାସ କରିବା ପର୍ଯ୍ୟନ୍ତ ଆପଣମାନେ ତାହାକୁ ବିଶ୍ୱାସ କରିବା ପାଇଁ ସମ୍ଭବତଃ ପୂର୍ଣ୍ଣତୟା ପ୍ରଚେଷ୍ଟା କରୁଥାଇପାରନ୍ତି। ପ୍ରତ୍ୟେକ ବଚନ ସମ୍ପୂର୍ଣ୍ଣ ରୂପେ ସିଦ୍ଧ ଅଟେ, ସର୍ବଶକ୍ତିମାନ ଈଶ୍ୱରଙ୍କର ଏକ ଅଂଶ ଅଟେ। ଆପଣଙ୍କର ବାକ୍ୟରେ ପରିଚୟ ଲାଭ କରି ପରମେଶ୍ୱର ଆପଣଙ୍କୁ ପ୍ରକଟିତ କଲେ, ପୁଣି ସେ ଯେ ପ୍ରକୃତରେ କିଏ ଅଟନ୍ତି ତାହାକୁ ପ୍ରଦର୍ଶିତ କରାଇବା ନିମନ୍ତେ ଈଶ୍ୱର ଆପଣା ବଚନ ମଧ୍ୟରେ ଥାଇ ହତାହତ ହେଲେ। ତେଣୁ ବିଶ୍ୱାସୀ ବର୍ଗ ହୋଇଥିବା ଯୋଗୁଁ ଏହାର ପ୍ରତ୍ୟେକ ବଚନକୁ ବିଶ୍ୱାସ କରିବା ନିମନ୍ତେ ଆମେମାନେ ନିହାତି ପକ୍ଷେ ଆଜ୍ଞା ଲାଭ କରିଅଛୁ। ଈଶ୍ୱର ଯିଏକି ଏହାର ଲେଖକ ଅଟନ୍ତି, ସ୍ୱୟଂରୁ ତାଙ୍କ ଦ୍ୱାରା ଏହା ଲେଖାଯାଇଅଛି, ତେଣୁ କେହି ଜଣେ ଅନ୍ୟ ବ୍ୟକ୍ତି ଏଥିରେ କିଛି ଭିନ୍ନ ବିଷୟକୁ ଯୋଗ କରିପାରନ୍ତି ନାହିଁ କିମ୍ବା ଏଥିରୁ କୌଣସି ଶବ୍ଦକୁ ବାଦ ଦେଇପାରନ୍ତି ନାହିଁ। ଆପଣମାନେ ଯଦି ସେପରି ଧରଣର କାର୍ଯ୍ୟକୁ କରିବେ, ତେବେ ଏହା ତ ଈଶ୍ୱରଙ୍କ ଶରୀରକୁ ଭଗ୍ନ କରାଯାଇଥିବା ଏକ ବଚନ ରୂପେ ପରିଚିତ ହେବ। ଏହା ତ ଏ ପ୍ରକାର ଆକୃତି ବିଶିଷ୍ଟ ହୋଇ ପରିଚିତ ହେବାକୁ ଯିବ, ଗୋଟିଏ ହାତରେ ଛଅଟି ଆଙ୍ଗୁଳି ଥିବା ପରି ଏକ ଆକୃତି ସମ୍ଭବତ ହୋଇପାରିବ, କିମ୍ବା ତିନୋଟି ହସ୍ତ ବିଶିଷ୍ଟ ଏକ ଶରୀରକୃତିର ନକ୍ସା ହୋଇଯିବ, କିମ୍ବା ଅନ୍ୟ କୌଣସି ଏକ ଆକୃତାକୃତ କିମ୍ବା କୌଣସି ଏକ ବିକୃତ ଆକୃତିର ଗଠନଟିଏ ହୋଇଯିବ। ଏଥିରେ କିଛି ଭିନ୍ନ ବିଷୟକୁ ଯୋଗ କରିବା ଯୋଗୁଁ ଏହା ଏଥିରୁ କିଛି ବିଷୟକୁ ବାଦ କରିବା ଯୋଗୁଁ ଏହା ସେପରି ଏକ ଶରୀରକୃତିର ଅବସ୍ଥାକୁ ଉପନୀତ କରିଥାନ୍ତା ଯେପରିକି ଗୋଟିଏ ହସ୍ତ ନଥାଇ କିମ୍ବା ଗୋଟିଏ ଅଙ୍ଗୁଳି ନଥାଇ ଏକ ଅସମ୍ପୂର୍ଣ୍ଣ ଶରୀରକୁ ସୂଚିତ କରିଥାଏ। ଏହି ବାଇବଲଟି ଖ୍ରୀଷ୍ଟଙ୍କ ସମ୍ପୂର୍ଣ୍ଣ ଶରୀରର ଏକ ଅକ୍ଷୁର୍ଣ୍ଣ ଆକୃତି ଅଟେ। ତତ୍ପରେ ଖ୍ରୀଷ୍ଟଙ୍କଠାରେ ପୁରୁଷତ୍ୱର ପରିଚୟ ଅବସ୍ଥାନ କରୁଥିବାରୁ ପୁଣି ବର ହୋଇଥିବାରୁ କନ୍ୟାଟି ମଧ୍ୟ ତାଙ୍କଠାରେ ପ୍ରତିନିଧିତ୍ୱ ପ୍ରକାଶ କରି ରହିଅଛି, ଆଉ ଏହି ଉଭୟ ଏକ ଅଟନ୍ତି। ଆଉ ତୁମମାନେ ସେହିଦିନ ଜାଣିବ ଯେ ମୁଁ ପିତାଙ୍କଠାରେ ଅଛି, ପୁଣି ପିତା ମୋଠାରେ ଅଛନ୍ତି, ମୁଁ ତୁମମାନଙ୍କଠାରେ ଅଛି ଆଉ ତୁମେମାନେ ମୋଠାରେ ଅଛ, କିପରି ସିଦ୍ଧତାର ଏକ ଆକୃତି ଅଟେ। ଏହି ବାକ୍ୟରେ ଆଧାରିତ ଥିବା ପ୍ରକୃତ ବିଶ୍ୱାସୀ ବର୍ଗ ଯେଉଁମାନେ ଏହାକୁ ଠିକ୍ ସେହିପରି ଭାବରେ ଗ୍ରହଣ କରନ୍ତି, ପୁଣି ସେପରି ଆଚରଣ ବିଶିଷ୍ଟ ଥାଇ ଏହାକୁ ବିଶ୍ୱାସ କରନ୍ତି, ଆଉ ଏଥିରେ ଭାବବାଣୀ କରାଯାଇ ପ୍ରଦତ୍ତ ହୋଇଥିବା ସକଳ ପ୍ରତିଜ୍ଞାକୁ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହନ୍ତି, ଆପଣଙ୍କ ଯୋଗ୍ୟ ଯୁଗରେ ସେଗୁଡ଼ାକ ମଧ୍ୟରୁ ପ୍ରତିଟି ପ୍ରତିଜ୍ଞା ଯେ ପ୍ରଗଠିତ ହେବାକୁ ନିଶ୍ଚିତ ଅଟେ, ଏପରି ବିଶ୍ୱାସ କରି ଧୈର୍ଯ୍ୟ ଧରି ରହନ୍ତି। ପ୍ରତ୍ୟେକ ବିଶ୍ୱାସୀ ଏଥିପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହିଅଛନ୍ତି। ପ୍ରତ୍ୟେକ ବିଶ୍ୱାସୀ ଯିଏକି ଦୃଢ଼ ରୂପେ ଆପଣା ପାଦରେ ଠିଆ ହୋଇ ରହିଛି ସେ ଅପେକ୍ଷା କରୁଅଛି। ସେହି ପ୍ରତିଜ୍ଞାଟି ତାହା ଅଟେ ଯାହାକି ସେମାନଙ୍କଠାରେ ପ୍ରକଟିତ ହୋଇଅଛି। ଯୀଶୁଖ୍ରୀଷ୍ଟଙ୍କ ଆଗମନ କରୁଥିବା ଦିନମାନଙ୍କର ଉପରେ ଟିକେ ଧ୍ୟାନ ଦିଅନ୍ତୁ। ସେହି ଯୁଗର ଲୋକଗୁଡାକ ଯୋହନଙ୍କୁ କାହିଁକି ଚିହ୍ନିଲେ ନାହିଁ? ଯେତେବେଳେ କି ଯିଶାଙ୍କ ଦ୍ୱାରା ବାଇବଲ ଅତି ସ୍ପଷ୍ଟ ରୂପେ କହିଥିଲା ଯେ ପ୍ରାନ୍ତରରେ ଏକ ଜଣ ରବ ପ୍ରଚାର କରି କହିବ, ତୁମମାନେ ସଦା ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମମାନଙ୍କ ପରମେଶ୍ୱର ନିମନ୍ତେ ରାଜପଥ ସଳଖ କର, ସେମାନେ ଲାଭ କରିଥିବା ସର୍ବଶେଷ ଭାବବାଦୀଙ୍କୁ ସେମାନେ ହାସଲ କରିଥିଲେ, ଯାହାଙ୍କ ସମ୍ବନ୍ଧରେ ମଲାଖି ତୃତୀୟ ଅଧ୍ୟାୟରେ କଥିତ ହେଲା, ଦେଖ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ଏହି ପ୍ରାସଙ୍ଗିକ ବିଷୟଟି ସେମାନେ କାହିଁକି ବୁଝିଲେ ନାହିଁ? ଯେହେତୁ ସଫଳ ହୋଇସାରିଥିବା ଏକ ଭିନ୍ନ ଧରଣର ବିଷୟ ଉପରେ ଭରସା ରଖି ସେମାନେ ଅପେକ୍ଷା କରୁଥିଲେ। ଏପରି ଏକ ସମାଚାର ଉପରେ ସେମାନେ ଆପଣମାନଙ୍କ ବିଚାର ଗୁଡାକୁ ନିର୍ଭର କରାଇ ରଖିଥିଲେ, ଯାହାକୁ ପୂର୍ବରୁ ସଫଳ ହେବା ଯୋଗୁଁ ଗତ ହୋଇସାରିଥିଲା। ତତ୍ପରେ ଯେଉଁ ସମୟରେ ସେମାନେ ବାସ କରୁଥିଲେ ସେହି ଯୋଗ୍ୟ ସମୟରେ ପରମେଶ୍ୱରଙ୍କ ଉପସ୍ଥିତି ପ୍ରକଟୀକରଣର ବିଷୟକୁ ବୁଝିବା ନିମନ୍ତେ ସେମାନେ ଅକ୍ଷମ ଓ ଅଯୋଗ୍ୟ ହୋଇପଡ଼ିଥିଲେ। ଆଉ ପ୍ରତ୍ୟେକ ସ୍ଥାନରେ ଅବସ୍ଥାନ କରି ରହିଥିବା ଖ୍ରୀଷ୍ଟିଆନ ଗଣ ତାହା ତ ପ୍ରକୃତରେ ସେହି ସ୍ଥାନଟି ଅଟେ ଯେଉଁଠାରେ ଆଜିର ଜଗତଟି ଏହି ରାତ୍ରିକାଳରେ ବିରାଜିତ ଅଟେ। ଅକାଟ୍ୟ ରୂପେ ବିନା କୌଣସି ଦ୍ୱିଧାରେ ତାହା ହିଁ ନିରାଟ ସତ୍ୟ କଥା ଅଟେ। ଯେଉଁ ନୀତିଶାସ୍ତ୍ରର ସଂକେତାବଳୀ ଗୁଡାକୁ ଲୁଥର ମହାଶୟ ଲେଖିଥିଲେ, କିମ୍ବା ୱେସ୍ଲି, ସେଙ୍କି, ଥିନି, ନକ୍ସ, କ୍ୟାଲଭିନ ମହାଶୟ ଲେଖିଥିଲେ, ପ୍ରତ୍ୟେକ ସ୍ଥାନର ଖ୍ରୀଷ୍ଟିଆନ ସମୁଦାୟଟି ଆଜି ସେଗୁଡାକ ଆରକୁ ଫେରିଯିବା ନିମନ୍ତେ ପୁଣି ପଛକୁ ଫେରି ସେଗୁଡାକୁ ଲକ୍ଷ୍ୟ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି, ଯେଉଁଗୁଡାକ ବିରୁଦ୍ଧରେ ଆମମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି କିଛି କଟୁକ୍ତିକୁ ଆଦୌ ବ୍ୟକ୍ତ କରିପାରନ୍ତି ନାହିଁ। ସତ, ତଥାପି ତାହା ତ ଗତ ହୋଇସାରିଥିବା ଏକ ସମୟ ନିମନ୍ତେ ନିର୍ଦ୍ଧାରିତ ଥିଲା। ଆପଣମାନଙ୍କ ସମୟରେ ଫାରୁସିଗଣ ପଛକୁ ଫେରିଯାଇ ମୂଷା ଯେ କ'ଣ କହିଥିଲେ ସେ ବିଷୟକୁ ଧ୍ୟାନ ଦେଇଥିଲେ, ଆଉ ଏପରି କହିଥିଲେ, ଆମମାନେ ମୂଷାଙ୍କୁ ଜାଣିଅଛୁ, ମାତ୍ର ତୁମ୍ଭେ କେଉଁଠାରୁ ଆସିଅଛ ସେ କଥା ଆମ୍ଭମାନଙ୍କୁ ଅଜଣା, ଆମମାନେ ସେପରି କୌଣସି ବିଷୟକୁ ଆଦୌ ଜାଣୁନା। ତଥାପି ମନେ ରଖନ୍ତୁ, ମୂଷା ଏହି ଧରାପୃଷ୍ଠରେ ଥିବା ଅବସରରେ ସେ ଯେ କେଉଁଠାରୁ ପ୍ରେରିତ ହେଲେ ସେ ବିଷୟକୁ ସେମାନେ ଜାଣିନଥିଲେ। ଧ୍ୟାନ ଦିଅନ୍ତି ତ, ଆଉ ଏତେବେଳେ ସେମାନେ ସେହିପରି ଧରଣର ଅଟନ୍ତି। ଯୀଶୁ ଯେ ସେମାନଙ୍କୁ ଏପରି କହିଥିଲେ ସେଥିରେ ବିସ୍ମୟ ପ୍ରକାଶ କରିବାର ଆବଶ୍ୟକ ନାହିଁ। ତୁମେମାନେ ଭାବଦୀମାନଙ୍କର ସମାଧି ନିର୍ମାଣ କରୁଥାଅ, କିନ୍ତୁ ତୁମମାନେ ତ ସେହିମାନେ ଅଟ ଯେଉଁମାନେ ସେମାନଙ୍କୁ ବଧ କରି ତହିଁରେ ସମାଧି ଦେଇଅଛ। ସେମାନଙ୍କର ସମାଚାରଟି ଶେଷ ହେଲା ଉତ୍ତରେ ତୁମେମାନେ ସେମାନଙ୍କୁ ବଧ କରିଥିଲ। ସମାଚାରଟିଏ ଅଗ୍ରସର କରେ, ଲୋକେ ଏହାକୁ ଧ୍ୟାନ ଦିଅନ୍ତି, ସେମାନେ ଏହାରି ପରିହାସ କରନ୍ତି, ଏହି ଜଗତଟି ତାହା ହିଁ କରେ। ତତ୍ପରେ ସମାଚାରଟି ଶେଷ ହେଲା ଉତ୍ତରେ, ଆଉ ସମାଚାର ବାହକ ଜଣଙ୍କ ସମାଚାରଟି ନିବୃତ୍ତ ହେଲା ଉତ୍ତରେ, ତାପରେ ଯାଇ ସେମାନେ ଏହା ଉପରେ ଆଧାର କରି ଏକ ସଂଗଠନକୁ ନିର୍ମାଣ କରନ୍ତି। ପୁଣି ସେହି ଦିନରୁ ସେମାନେ ପ୍ରାଣଶୂନ୍ୟ ହୋଇ ପଡନ୍ତି, ଠିକ ସେହି ସମୟଠାରୁ ସେମାନେ ମୃତ୍ୟୁଭୋଗ କରନ୍ତି, ପୁଣି କଦାପି ଜୀବିତ ହୋଇନଥାନ୍ତି। କେବଳ କିଛି କ୍ଷଣ ପାଇଁ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ପରି କେତେକ ବ୍ୟକ୍ତିଙ୍କ ନିମନ୍ତେ ଏହା ଅଟେ। ଆଉ ବିଶେଷ ଭାବେ ମୁଁ କ୍ୟାଥୋଲିକ ସମ୍ପ୍ରଦାୟର ଲୋକଙ୍କୁ କହେ, ଆପଣମାନେ ହୃଦୟଙ୍ଗମ କରନ୍ତି କି? ଆପଣମାନେ ପ୍ରକୃତ ଇତିହାସକୁ, ହଁ, ରୋମାନ କ୍ୟାଥୋଲିକ ମଣ୍ଡଳୀର ଇତିହାସକୁ କଦାପି ପାଠ କରିଥିଲେ କି? ସାଧୁ ଅଗଷ୍ଟିନ ହିପ୍ପୋଙ୍କ ଠାରୁ ଆରମ୍ଭ କରି ଆପଣମାନଙ୍କ ଶହୀଦ ନାମରେ କିପରି ଭାବରେ ତାହାକୁ ସ୍ଥାନ ଦିଆଯାଇଥିଲା, ଅର୍ଥାତ୍ ସେହି ମଣ୍ଡଳୀଟି କେତେ କୋଟି ସଂଖ୍ୟକ ସରଳ ଲୋକଙ୍କୁ ସେହି ମଣ୍ଡଳୀ ହତ କରିଥିଲା। ମୁଁ ଭୁଲି ଯାଇଛି, ପ୍ରକୃତ ସଂଖ୍ୟାକୁ ମୁଁ କହି ନପାରେ, ସାଧୁ ହିପ୍ପୋଙ୍କ ସମୟରୁ ପ୍ରାୟ ଏକାଧିକ କୋଟି ସଂଖ୍ୟକ ଲୋକେ ହତ ହୋଇଥିଲେ। ହିପ୍ପୋର ଅଧିବାସୀ ସାଧୁ ଅଗଷ୍ଟିନ, ଆଫ୍ରିକାର ହିପ୍ପୋ, ସେ ଏହାକୁ ଏକ ଘୋଷଣାନାମା ରୂପେ ପରିଚିତ କରାଇ ବିନୀତ କଲେ ଯେ ଏହା ପ୍ରକୃତରେ ପରମେଶ୍ୱରଙ୍କ ଇଚ୍ଛା ଥିଲା ଯେ କେହି ବ୍ୟକ୍ତି ରୋମାନ କ୍ୟାଥୋଲିକ ମଣ୍ଡଳୀର ବିରୋଧ କରେ ତାହାକୁ ମୃତ୍ୟୁଦଣ୍ଡ ଦ୍ୱାରା ଦଣ୍ଡିତ କରାଯିବ। ଏହି ପରିପ୍ରେକ୍ଷୀରେ ଆପଣମାନେ ହୃଦବୋଧ କରନ୍ତି କି, ଆପଣଙ୍କ ମୃତ୍ୟୁ ପରେ ହିଁ ସାଧୁ ପ୍ୟାଟ୍ରିକ ଜଣେ ରୋମାନ କ୍ୟାଥୋଲିକ ଥିଲେ, ଏହି ବିଷୟକୁ ମାନ୍ୟତା ପ୍ରଦାନ କରାଯାଇଥିଲା। ସେ ତ ପୋପଙ୍କୁ ପୁଣି ତାଙ୍କ ଦ୍ୱାରା କରାଯାଇଥିବା ସକଳ ଅପକର୍ମକୁ ବିରୋଧ କରିଥିଲେ, ପୁଣି କ୍ୟାଥୋଲିକ ମଣ୍ଡଳୀ ତାଙ୍କର ଶତଶତ ସହସ୍ରାଧିକ ବିଶ୍ୱାସୀ ସନ୍ତାନଗଣଙ୍କୁ ହତ କରିଥିଲା। ଆପଣମାନେ ଜାଣନ୍ତି କି ଆର୍କନର ସେହି ସାଧାରଣ ସାଧ୍ୱୀ ନାରୀ ଜୁଆନାଙ୍କୁ କ୍ୟାଥୋଲିକ ମଣ୍ଡଳୀଟି ହତ୍ୟା କରିଥିଲା, କାରଣ ସେ ଯେ ଜଣେ ଡାହାଣୀ ଥିଲେ, ଏପରି ବିଚାର କରି ସେମାନେ ତାଙ୍କୁ କାଠଗଦାରେ ଅଗ୍ନି ଜଳାଇ ପୋଡ଼ି ପକାଇଥିଲେ। 200 ବର୍ଷ ପରେ ଯାଜକମାନଙ୍କ ଶରୀର ଗୁଡାକୁ କବର ମଧ୍ୟରୁ ଖୋଳି ବାହାର କରିଥିଲେ, ଯେତେବେଳେ ସେମାନେ ସ୍ୱୟଂରୁ ବୁଝିଥିଲେ ଯେ ତାହା ଭ୍ରାନ୍ତିଜନକ କାର୍ଯ୍ୟ ଥିଲା, ପୁଣି ସେହି ଶବ ଗୁଡାକୁ ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଇଥିଲେ। ତଥାପି ଏହା ପାଇଁ ଅନୁତାପ କରିବା ପରିବର୍ତ୍ତେ ସେମାନେ ଏଗୁଡାକୁ ଏକ ପବିତ୍ର ସ୍ଥାନରେ କବର ଦେଲେ ନାହିଁ। ତେଣୁ ଆପଣମାନଙ୍କ ଉପରୁ ଦିନଗୁଡାକୁ ଅତିକ୍ରମ କରିଯିବାକୁ ନ ଦିଅନ୍ତୁ, ଆଉ ମୂର୍ଖ ନ ହୁଅନ୍ତୁ। ସେହି ଯାଜକମାନଙ୍କ ମଣ୍ଡଳୀ ଯେଉଁମାନେ କି ସେଦିନ ଯୀଶୁଙ୍କୁ ଦୋଷାରୋପ କରିଥିଲେ, ଆଜି ରାତ୍ରିକାଳରେ ସେମାନେ ଆଗକୁ ଚାଲି ଆସିବାକୁ ଯଦି ଚାହିଁବେ। କେବଳ ଗୋଟିଏ ମାତ୍ର ବିଷୟ ତାହା ଥିଲା, ଯେହେତୁ ସେହି ଘଡ଼ିର ପୂର୍ବଭାସକୁ ସେମାନେ ଆଦୌ ବୁଝିଲେ ନାହିଁ। ସେମାନେ ଯଦି ସେପରି କରିଥାନ୍ତେ, ଯୀଶୁ କହିଥିଲେ ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ତୁମେମାନେ ବିଚାର କର, କିମ୍ବା ଏପରି କୁହ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୁଁ କିଏ ବୋଲି ସାକ୍ଷ୍ୟ ଦିଏ, ସେହି ଯୋଗ୍ୟ ଘଡ଼ିର ସମ୍ବନ୍ଧରେ ସାକ୍ଷ୍ୟ ଦିଏ। ଲକ୍ଷ୍ୟ କରନ୍ତୁ, ବାଇବଲ କଦାପି ଅସଫଳ ହୋଇପାରେ ନା। ପରମେଶ୍ୱର ବାକ୍ୟ ଯେ ଅସଫଳ ହୁଏ, ଏହି ଗୋଟିଏ ମାତ୍ର ବିଷୟକୁ ମୁଁ କଦାପି ଗ୍ରହଣ କରିପାରେ ନା, ଯେହେତୁ ଏହାର ଲେଖକ ଆପଣଙ୍କ କାର୍ଯ୍ୟକୁ ସଫଳ କରିବା ପୂର୍ବେ ଏହା ତାହାରି ପାଇଁ ପୂର୍ବାଭାସ କରି କହିଥାଏ। ତତ୍ପରେ 100 ପୂର୍ବାଭାସରୁ ଯାହାକି କେହି ଜଣେ ବ୍ୟକ୍ତି ପ୍ରକାଶ କରି କହିଥାନ୍ତି, ତାହେଲେ କେବଳ ଗୋଟିଏ ମାତ୍ର ସୁଯୋଗ ଏପରି ଥାଏ ଯାହାକି ଘଟିଥାଏ, ଯେଉଁ ଘଟଣାଟି ଘଟିବ ବୋଲି ସେ ପୂର୍ବେ କହିଥାନ୍ତି। ତଥାପି ଏହି ଘଟଣାଟି ଯେ କେଉଁ ନିଶ୍ଚିତ ସ୍ଥାନରେ ଘଟିବାକୁ ଯାଉଛି, ସେହି ସ୍ଥାନଟି କଥାକୁ ସେ ଯଦି ସୂଚିତ କରାନ୍ତି, ତେବେ ସେ କ୍ଷେତ୍ରରେ ଏହା ତାଙ୍କୁ 1000 ସୁଯୋଗରୁ କେବଳ ଗୋଟିଏ ମାତ୍ର ସୁଯୋଗକୁ ଦେଇପାରେ। ଯଦି ସେ ଏକ ନିଶ୍ଚିତ ଦିନକୁ ସୂଚାଇ ଦେଇ କହନ୍ତି ଯେ ଏହା ସେହି ଦିନ ହିଁ ଘଟିବାକୁ ଯାଉଛି, ତେବେ ତାହା 10 ଲକ୍ଷରୁ କେବଳ ଗୋଟିଏ ମାତ୍ର ସୁଯୋଗକୁ ହାସଲ କରିଥାଏ। ପରେ ସେହି ଜଣକ ଯେ କି ଅଟନ୍ତି ଯାହାଙ୍କ ପ୍ରତି ଏହା ଘଟିବାକୁ ଯାଉଛି, ସେପରି କଥାକୁ ସେ ଯଦି କହନ୍ତି, ତେବେ ତ ଅୟୁତ ସୁଯୋଗରୁ ହ୍ରାସ ପାଇ ଏକ ସୀମିତ ଅବସ୍ଥାକୁ ଧାରଣ କରେ। ତଥାପି ଏହି ବାଇବଲ ଗ୍ରନ୍ଥଟି ଆପଣମାନଙ୍କୁ ପ୍ରକୃତରେ କିଏ କେତେବେଳେ କେଉଁଠାରେ ପୁଣି କାହା ପାଇଁ ଖୋଜ କରିବା କଥା ସେ ସବୁ ବିଷୟରେ ମନ୍ତ୍ରଣା ଦିଏ। ତତ୍ପରେ ଥରେ ହେଲେ ଆଦୌ ଅସଫଳ ହୋଇନାହିଁ। ସେହି ହେତୁରୁ କିଛି ଦିନ ପୂର୍ବେ ଏକ ସୀମିତ ଅବଧିର କଥାବାର୍ତ୍ତା ପୁଣି ଆଲୋଚନାର ଅବସରରେ ଏଠାରେ ସ୍ଥିତ ସେକ୍ରେଟ ହାର୍ଟ ମଣ୍ଡଳୀର ଜଣେ ପୁରୋହିତଙ୍କ ସହିତ ତାହାକୁ କରୁଥିବା ସମୟରେ ସେ କହିଲେ, ଶ୍ରୀମାନ ବ୍ରହ୍ମ ଆପଣ ବାଇବଲ ଉପରେ ଯୁକ୍ତିତର୍କ କରିବାକୁ ଚେଷ୍ଟା କରୁଅଛନ୍ତି। କହିଥିଲେ, ତାହା ତ ମଣ୍ଡଳୀର ଇତିହାସ ସମ୍ବଳିତ ଏକ ପୁସ୍ତକ ଅଟେ। ମୁଁ କହିଥିଲି, ଏହା ଇତିହାସର ପୁସ୍ତକ ନୁହେଁ, ଏହା ତ ଲିଖିତାକାରେ ସ୍ୱୟଂରୁ ଈଶ୍ୱର ଅଟନ୍ତି। ସେ କହିଥିଲେ, ପରମେଶ୍ୱର ଆପଣା ମଣ୍ଡଳୀ ମଧ୍ୟରେ ବାସ କରି ରହିଅଛନ୍ତି। ମୁଁ କହିଥିଲି, ପରମେଶ୍ୱର ବଚନ ମଧ୍ୟରେ ବିଦ୍ୟମାନ ଅଟନ୍ତି, ଆଉ ଯେକୌଣସି ବିଷୟ ଏହାର ବିରୋଧୀ ତାହାକୁ ମିଥ୍ୟା କଥା ବୋଲି ବିବେଚିତ କରାଏ। ଯେହେତୁ ସେ କହିଥିଲେ, ପ୍ରତ୍ୟେକ ମନୁଷ୍ୟର ବାକ୍ୟ ମିଥ୍ୟା କଥା ହେଲେ ହେଉ, କିନ୍ତୁ ଆମ୍ଭର ବାକ୍ୟ ସତ୍ୟ ବୋଲି ବିବେଚିତ ହେଉ। ସେ କହିଥିଲେ, ଆମମାନଙ୍କୁ ଯୁକ୍ତିତର୍କ କରିବା ଉଚିତ ନୁହେଁ। ମୁଁ କହିଥିଲି, ଆପଣଙ୍କୁ ଯୁକ୍ତିତର୍କ କରିବା ନିମନ୍ତେ ମୁଁ କଦାପି କହିନଥିଲି, କିନ୍ତୁ ବାଇବଲ ସେପରି ମନ୍ତ୍ରଣା ଦିଏ। ଆସ ଆମମାନେ ଉତ୍ତର ପ୍ରତ୍ୟୁତ୍ତର କରୁ ଏହିପରି ମନ୍ତ୍ରଣାକୁ ଦେଇଥାଏ। ଲେଖକ କାର୍ଯ୍ୟଟିଏ କରିବା ପୂର୍ବେ ସେ ଯେ କ'ଣ କରୁଅଛନ୍ତି ସେ କଥାକୁ ଏହା ପୂର୍ବଭାସ କରି କହିଥାଏ, ସେହି ହେତୁରୁ ତାହା କହୁଅଛି। ତେବେ ତ ତାହା ପ୍ରତ୍ୟେକ ନର ଆଉ ନାରୀଙ୍କୁ ବିଚାର ସିଂହାସନ ନିକଟରେ ଉପସ୍ଥିତ କରାଏ, କୌଣସି ପ୍ରକାରେ କ୍ଷମା ନ ଦେଇ ଠିଆ କରାଏ। ଆଉ ମେଥଡିଷ୍ଟ ମଣ୍ଡଳୀଟି ଯେ କ'ଣ କହେ ସେହି ମତଟି ଆପଣମାନେ ଯଦି ସ୍ୱୀକାର କରନ୍ତି, ପୁଣି ବ୍ୟାପ୍ଟିଷ୍ଟ ମଣ୍ଡଳୀ ଯେ ଏ ବିଷୟରେ କ'ଣ କହେ, କ୍ୟାଥୋଲିକ ମଣ୍ଡଳୀଟି ଏ ବିଷୟରେ କି ପ୍ରକାର ଧରଣର ମତକୁ ପୋଷଣ କରେ, ପେଣ୍ଟିକଷ୍ଟର ମଣ୍ଡଳୀଟି ଯେ କ'ଣ କହେ, କିମ୍ବା ଅନ୍ୟ ଯେକୌଣସି ମଣ୍ଡଳୀ ଯେ କ'ଣ କହେ, ଯଦି ସେଗୁଡ଼ାକୁ ଆପଣମାନେ ଗ୍ରହଣ କରନ୍ତି, ତେବେ ତ ବିଚାର ଦିନରେ ଆପଣମାନେ କେତେକ ନୈରାଶ୍ୟଜନକ ପରିସ୍ଥିତିକୁ ସାମ୍ନା କରିପାରନ୍ତି। କିନ୍ତୁ କି ପ୍ରକାର ଧରଣର ଘଟଣା ଯେ ଘଟିବାକୁ ଯାଉଅଛି, ପୁଣି ତାହା କେତେବେଳେ ଯେ ଘଟେ, ସେ ସମ୍ବନ୍ଧରେ ବାଇବଲ ଯେ କ'ଣ କହେ, ଯଦି ସେ ବିଷୟକୁ ଆପଣମାନେ କେବଳ ଅପେକ୍ଷା କରି ରହିବେ, ତେବେ କ'ଣ ଘଟଣା ଯେ ଘଟେ ସେ ବିଷୟକୁ ଆପଣମାନେ ଜାଣିଯିବେ। ପୁଣି ପ୍ରତ୍ୟେକ ଜଣ ଏହାକୁ ଯେପରି ବୁଝି ଯାଇପାରନ୍ତି, ତେଣୁ ଏହା ସେହିପରି ସୁସ୍ପଷ୍ଟତାର ସହିତ ଆଦୌ ପରିଚିତ ନୁହେଁ। ଯେହେତୁ ପ୍ରଭୁ ଯୀଶୁ ପରମେଶ୍ୱରଙ୍କୁ ଏହା କହି ଧନ୍ୟବାଦ ପ୍ରଦାନ କରିଥିଲେ ଯେ ସେ ଏହାକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଗୁପ୍ତ ରଖି ଏପରି ଶିଶୁମାନଙ୍କ ନିକଟରେ ପ୍ରକାଶ କରିବେ ଯେଉଁମାନେ କି ଶିଖିବାକୁ ଚାହିଁବେ। ଏହି ସର୍ବଶକ୍ତିମାନ ଈଶ୍ୱରଙ୍କ ବିଷୟରେ ଟିକେ ଚିନ୍ତା କରନ୍ତୁ, ଯିଏକି ନିଜର ବାକ୍ୟରେ ଦୃଢ଼ମନା ଅଟନ୍ତି, ସମ୍ଭ୍ରାନ୍ତମାନଙ୍କୁ, ବିଦ୍ୱାନମାନଙ୍କୁ, ଶିକ୍ଷିତ ଶାସ୍ତ୍ରଜ୍ଞମାନଙ୍କୁ ଆପଣା ସମର୍ଥରେ ଅନ୍ଧ କରି ପକାନ୍ତି, ସେମାନଙ୍କ ଚକ୍ଷୁଗୁଡ଼ାକୁ ଅନ୍ଧ କରି ପକାନ୍ତି, ଯେପରିକି ସେମାନେ ତାଙ୍କୁ ଆଦୌ ଦେଖିପାରନ୍ତି ନାହିଁ। ତତ୍ପରେ ଗରିବ ଆଉ ମୂର୍ଖମାନଙ୍କ ଚକ୍ଷୁଗୁଡ଼ାକୁ ଖୋଲି ଦିଅନ୍ତି, ଯେପରି ସେମାନେ ତାହାଙ୍କୁ ବୁଝିପାରନ୍ତି। ଇମାଇରୁ ଫେରୁଥିବା ସେ ଦୁଇ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ, ସେ କହିଥିଲେ ତାଙ୍କ ସମ୍ବନ୍ଧରେ ସେମାନଙ୍କର ବୋଧଶକ୍ତି ବି ରୁଦ୍ଧ ହୋଇପଡିଥିଲା। ସେମାନେ ତ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ତଥାପି ସେ ଯେ କିଏ ଥିଲେ ସେ ବିଷୟକୁ ସେମାନେ ଆଦୌ ଜାଣି ନଥିଲେ। ଦିନସାରା ତାଙ୍କ ସହିତ ଥାଇ ସୁଦ୍ଧା କିଛି ହେଲେ ବୁଝିନଥିଲେ କିମ୍ବା ତାଙ୍କୁ ଚିହ୍ନି ନଥିଲେ। ଈଶ୍ୱର ସେହିପରି ଧରଣର କାର୍ଯ୍ୟକୁ କରିପାରନ୍ତି ଯେହେତୁ ସେ ଈଶ୍ୱର ଅଟନ୍ତି। ଏହି ଯାଜକ ସମ୍ପ୍ରଦାୟ ସହିତ ଶାସ୍ତ୍ରଜ୍ଞାତାମାନଙ୍କ ସହିତ ସେ ପ୍ରକୃତରେ ତାହା ହିଁ କରିଥିଲେ, କାରଣ ତାଙ୍କୁ ସେହି କାର୍ଯ୍ୟଟିକୁ ଯେ ନିହାତି ପକ୍ଷେ କରିବାକୁ ଥିଲା ତାହା ଲିଖିତ ହୋଇଥିଲା। ଆମ୍ଭେମାନେ ଯେପରି ସୁଯୋଗଟିକୁ ପାଇପାରନ୍ତି ଏଥିପାଇଁ ପରମେଶ୍ୱର ସେମାନଙ୍କ ଚକ୍ଷୁକୁ ଅନ୍ଧ କରି ପକାଇଥିଲେ। ଧ୍ୟାନ ଦିଅନ୍ତୁ, ସେମାନେ ବୁଝି ପାରିଲେ ନାହିଁ ସେମାନେ ଯେ କେତେ ଅଧିକ ବିଦ୍ୱାନ ଥିଲେ, ସେମାନେ ଯେ କେଡ଼େ ମାନ୍ୟଗଣ୍ୟ ଯାଜକ ଗୋଷ୍ଠୀ ଥିଲେ, ସେମାନେ ଯେ କିପରି ଧରଣର କର୍ମକୁ କରିଥିଲେ, ସେଥିପାଇଁ କିଛି ହେଲେ କହିବାର ନାହିଁ। ଏହା ସତ୍ତ୍ୱେ ସେମାନେ ଆଦୌ ଏହାକୁ ବୁଝି ପାରିଲେ ନାହିଁ ଯେହେତୁ ସେମାନେ ଅନ୍ଧ ଥିଲେ। ସେମାନଙ୍କର ଭୌତିକ ଦୃଷ୍ଟିଶକ୍ତି ସମ୍ଭବତଃ ପ୍ରଚ୍ଛନ୍ନ ଥିଲା, ମାତ୍ର ସେମାନଙ୍କ ଆତ୍ମିକ ଚକ୍ଷୁ ଅବରୁଦ୍ଧ ଥିଲା। ନାରୀମାନଙ୍କର ବ୍ୟଭିଚାରୀ ଆଚରଣଟିର ସମ୍ବନ୍ଧରେ ଆଜି ପ୍ରାତଃକାଳେ ମୁଁ ଠିକ୍ ସେହି ସମାନ ଧରଣର ମନ୍ତବ୍ୟକୁ ଦେବା ପାଇଁ ଚେଷ୍ଟା କରୁଥିଲି, ଯେପରି ବିଭତ୍ସକର ଭାବେ ସେମାନେ ଆପଣାର ବସ୍ତ୍ରଗୁଡ଼ାକୁ ଏତେବେଳେ ପରିଧାର କରନ୍ତି ତାହାକୁ ନିକ୍ଷେପ କରି ମୁଁ ତାହା କହିବାକୁ ଚେଷ୍ଟା କରୁଥିଲି। ସେମାନେ ବ୍ୟଭିଚାରୀଗଣ ଅଟନ୍ତି, ପ୍ରତିଥର ସେମାନେ ଯେତେବେଳେ ବ୍ୟବସ୍ଥିତ ଦେଖାଯାଉଥିବା ବିଭତ୍ସକର ବସ୍ତ୍ରକୁ ପରିଧାନ କରନ୍ତି ସେମାନେ ଈଶ୍ୱରଙ୍କ ଧର୍ମଶାସ୍ତ୍ର ବାଇବଲ ଦୃଷ୍ଟିରେ ବ୍ୟଭିଚାର ଦୋଷରେ ଦୋଷୀ ଅଟନ୍ତି। ସେମାନଙ୍କର ପ୍ରାଣ ଏହାରି ବିଷୟରେ ଆଦୌ କିଛି ଜାଣୁନାହିଁ। ମୁଁ ଏପରି ବିଶ୍ୱାସ କରେ ଯେ ସେହି ନାରୀଗଣ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ମଧ୍ୟରୁ ସହସ୍ରାଧିକ ନାରୀଗଣ ପ୍ରକୃତରେ ନିର୍ଦ୍ଦୋଷୀ ଅଟନ୍ତି। ପୁଣି ଯେକୌଣସି ଅବସ୍ଥାରେ ବ୍ୟଭିଚାର ଜନିତ କର୍ମକୁ କରିବାକୁ ଆଦୌ ଇଚ୍ଛା କରିବେ ନାହିଁ। ଆଉ ଏପରି ଅସହାୟ ନାରୀଗଣ କେତେକଙ୍କ ସହିତ ଏପରି ସମ୍ପର୍କ ସ୍ଥାପନ କରି ରହିଛନ୍ତି ଯେଉଁମାନେ ଏମାନଙ୍କୁ ଏହା ମଧ୍ୟକୁ ଅଜାଣତରେ ନେବାକୁ ପୁଣି ତହି ମଧ୍ୟକୁ ଘୋଷାଇ ନେବେ, ପୁଣି ସେମାନଙ୍କୁ ସତ୍ୟ କଥା ନ କହି ଏ କଥାକୁ ସେମାନଙ୍କଠାରେ ସୁସ୍ପଷ୍ଟ ରୂପେ ପ୍ରକାଶ ନ କରି ସେମାନଙ୍କ ସହିତ ବ୍ୟଭିଚାର କର୍ମ କରନ୍ତି। ଯାହା ବିଷୟରେ ବାଇବଲ ଏପରି କହିଥିଲା, ସେହି ବେଶ୍ୟା ଯିଏ ଜଳରାଶି ଉପରେ ଉପବିଷ୍ଟା ତାହା ସହିତ ପୃଥିବୀସ୍ଥ ରାଜାଗଣ ପ୍ରଜାଗଣ ମଣ୍ଡଳୀଗଣ ପୁଣି ସେପରି ଅନେକ ଆତ୍ମିକ ବ୍ୟଭିଚାରୀ କର୍ମ କରିଛନ୍ତି। ପୁଣି ସେ ବେଶ୍ୟାମାନଙ୍କର ଏହି ସକଳ ସଂଗଠନ ଗୁଡାକର ଜନନୀ ଅଟେ, ବେଶ୍ୟା ସଂଗଠନ ଗୁଡିକର ଜନନୀ ଅଟେ। ଆମ୍ଭେମାନେ ବାଇବଲକୁ ନିରୀକ୍ଷଣ କରିଥାଉ, କାରଣ ପରମେଶ୍ୱର ଆମମାନଙ୍କୁ ଅନ୍ଧକାର ମଧ୍ୟରେ ଆଦୌ ରଖନ୍ତି ନାହିଁ। ଘଟଣାଗୁଡ଼ିକ ଘଟିବା ପୂର୍ବେ ସେଗୁଡ଼ାକୁ ଆମମାନଙ୍କୁ ଅବଗତ କରିବା ନିମନ୍ତେ ସେ ଆମମାନଙ୍କ ପାଖକୁ ବାଇବଲକୁ ସେହି ଘଟଣାଗୁଡ଼ିକୁ ପୂର୍ବାଭାସ କରି କହିବା ନିମନ୍ତେ ପ୍ରେରଣ କରିଥିଲେ। ପୁଣି କେଉଁ ସମୟରେ ଆଉ କିପରି ଧରଣର ଘଟଣା ସହିତ ପରିଚିତ ଥାଇ ସେଗୁଡ଼ିକ ଘଟିବ ସେ ବିଷୟକୁ ସେ ଆମମାନଙ୍କୁ ଜଣାଇବା ପାଇଁ ବାଇବଲକୁ ଦେଇଥିଲେ। ବର୍ତ୍ତମାନ ଏହା ଠିକ କ୍ୟାଲେଣ୍ଡର ଉପରେ ଦୃଷ୍ଟି ପକାଇ ଏହା ଯେ କେଉଁ ତାରିଖ ଅଟେ ସେ କଥାକୁ ଜାଣିବା ପାଇଁ ଇଚ୍ଛା କରିବା ବିଷୟ ପରି ଅଟେ। ଯଦି ଆପଣମାନେ ବିଚାର କରି କହିବାକୁ ଚାହାନ୍ତି ଏହା ଶନିବାର କିମ୍ବା ରବିବାର ପ୍ରକୃତରେ କେଉଁ ଦିନଟି ଅଟେ, ତେବେ ଭଲ ହେବ କ୍ୟାଲେଣ୍ଡର ଉପରେ ଦୃଷ୍ଟି ପକାନ୍ତୁ, ଏହା ଯେ ପ୍ରକୃତରେ କେଉଁ ଦିନ ଅଟେ ସେ କଥାକୁ କ୍ୟାଲେଣ୍ଡର ଆପଣଙ୍କୁ ବିଜିତ କରାଇବ। ଲୋକମାନଙ୍କ ସକଳ ପ୍ରକାର ଚାଲିଚଳନକୁ ଆପଣ ଯେତେବେଳେ ଦେଖନ୍ତି, ଉପାସନାଳୟକୁ ଯାଉଥିବା ଅଭ୍ୟାସଟି ତାହା ହୋଇପାରେ। ଆପଣ ଲକ୍ଷ୍ୟ କରନ୍ତି ଘଣ୍ଟା ଗୁଡାକୁ ବାଜୁଥିବାର ଆପଣମାନେ ଶୁଣିଥାନ୍ତି, ଆଉ ଆପଣମାନେ ବିଚଳିତ ହୋଇପଡି କହନ୍ତି ଏହା କେଉଁ ଦିନ ଅଟେ। କ୍ୟାଲେଣ୍ଡର ଉପରେ ଦୃଷ୍ଟି ପକାନ୍ତୁ, ଏହା ଯେ କେଉଁ ଦିନ ଅଟେ ସେ କଥାକୁ କ୍ୟାଲେଣ୍ଡର ଆପଣମାନଙ୍କୁ ସୁସ୍ପଷ୍ଟ କରାଇବ। ତତ୍ପରେ ମଣ୍ଡଳୀକୁ ଜାଗତିକ ମନା ହେଉଥିବାର ଆପଣମାନେ ଯେତେବେଳେ ଦେଖନ୍ତି, ସତମୂଳ ଦିନମାନଙ୍କରେ ଏହା ଯେପରି ଧରଣର ଅବସ୍ଥାରେ ଥିଲା ଠିକ୍ ସେହିପରି ଧରଣର ଅବସ୍ଥାରେ ଦେଖନ୍ତି। ଧ୍ୟାନ ଦିଅନ୍ତୁ, ଜାଗତିକ ମଣ୍ଡଳୀ ସମସ୍ତେ ତହିଁରେ ପ୍ରବେଶ କରୁଛନ୍ତି, ଏହି ମନ୍ଦ ଜଗତର ଈଶ୍ୱର ଜଣକୁ ଆରାଧନା କରୁଅଛନ୍ତି, ଆଉ ତାହାକୁ ଏହିପରି ଅବସ୍ଥାରେ ଦେଖୁଥିବା ସମୟରେ ଅନ୍ୟ ପକ୍ଷରେ ଏକ ଛୋଟ କାଟ ମୁଷ୍ଟିମୟ ଦଳଟି ପରମେଶ୍ୱରଙ୍କ ପ୍ରତ୍ୟାଦେଶ ଅଧୀନରେ ଥାଇ ସମ୍ମିଳିତ ହେଉଅଛି। ପୁଣି ସକଳ ଧର୍ମଶାସ୍ତ୍ର ଦ୍ୱାରା ଯାହା ଘଟିବା ନିମନ୍ତେ ନିର୍ଦ୍ଧାରିତ ହୋଇ ରହିଥିଲା ତଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ ଜୀବନକୁ ପୁନର୍ବାର ଉତ୍ପନ୍ନ କରୁଅଛନ୍ତି। ତେଣୁ ଏହି ସମସ୍ତ ଘଡ଼ିର ଅବସରରେ ଆପଣମାନେ ବାସ କରି ରହିଥିବା ସମୟରେ ଆପଣମାନେ କେଉଁ ସମୟ ମଧ୍ୟ ଗତି କରୁଛନ୍ତି ତାହାକୁ ସ୍ୱୟଂରୁ ବୁଝନ୍ତୁ। ଆମେ ମାନେ କେଉଁ ସମୟ ମଧ୍ୟରେ ଯେ ବାସ କରି ରହିଅଛୁ, ଏହି ବାଇବଲଟି ପ୍ରକାଶନ ଦ୍ୱାରା ସେ କଥାକୁ ପୂର୍ବଭାସ କରି କହିଥାଏ। ତତ୍ପରେ କେଉଁ ଘଡ଼ିଟିର ମଧ୍ୟରେ ଆମେ ଯେ ବସବାସ କରୁଅଛୁ, ତତ୍ପରେ କିପରି ଧରଣର ଘଟଣାବଳୀ ଗୁଡିକ ଯେ ଅବଶ୍ୟ ଘଟିବାକୁ ଯାଉଅଛି ସେ କଥାକୁ ମଧ୍ୟ ପୂର୍ବଭାସ କରି କହିଥାଏ। ଆଗତ ହେବାକୁ ଥିବା ଘଡ଼ିର ସମ୍ବନ୍ଧରେ ଏହା ପ୍ରକୃତରେ ପୂର୍ବଭାସ କରି କହିଥାଏ। ପୁଣି କୌଣସି ଗୋଟିଏ ଯୁଗକୁ ମଧ୍ୟ ଏହା ଅତିକ୍ରମ କରି ନାହିଁ, ପ୍ରତିଟି ଯୁଗର ଅବଧିରେ ଯେପରି ଆଦୌ ହୋଇନାହିଁ, ସରକ ପାଇଁ ଏହା ଆଦୌ ଅସଫଳ ହୋଇନାହିଁ, ପୁଣି ଏହା ତଦ୍ରୁପ ହେବ ନାହିଁ। ଯେହେତୁ ଏହାକୁ ବୁଝିବା ନିମନ୍ତେ ଯେଉଁମାନେ ପୂର୍ବରୁ ନିରୂପିତ ହୋଇ ରହିଥିଲେ କେବଳ ସେମାନେ ଏହାକୁ ବୁଝିଯିବେ। ଯୀଶୁ ଏପରି କହିଥିଲେ, ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ, ପୁଣି ଯେ ସମସ୍ତଙ୍କୁ ପିତା ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ। ଏହା ତ ବାକ୍ୟ ସହିତ ବାକ୍ୟର ସଂଯୁକ୍ତିକରଣର ଆଚରଣଟି ଅଟେ, ଏହା ଅନ୍ୟ କୌଣସି କାର୍ଯ୍ୟକୁ କରି ନ ପାରେ। ଯେଉଁ ଘଡ଼ିଟିର ମଧ୍ୟରେ ଆମମାନେ ବାସ କରି ରହିଅଛୁ ତଦ୍ୱାରା ଆମମାନେ ଏକଥାକୁ ବୁଝୁ। ତତ୍ପରେ ବିଗତ ସମସ୍ତ ଯୁଗରେ ଯେପରି ଧରଣର କର୍ମ ହୋଇ ଆସିଅଛି ତଦନୁସାରେ ଲୋକମାନେ କେତେକ ବ୍ୟକ୍ତିଙ୍କୁ ଏହି ବଚନ ମଧ୍ୟରେ ଆପଣଙ୍କ ବ୍ୟକ୍ତିଗତ ବ୍ୟାଖ୍ୟାକୁ ଯୋଗ କରିବାକୁ ଦିଅନ୍ତି। ପୁଣି ଯେଉଁ ସବୁ ଘଟଣାବଳୀ ଯାହା ଘଟିବାକୁ ଅଛି ତାହା ସେମାନଙ୍କୁ ଅନ୍ଧ କରି ପକାଇଛି। ସାଧୁକୀମାନଙ୍କ ସହିତ ପୁଣି ଫାରୁସୀମାନଙ୍କ ସହିତ ସେହି ସମାନ ଧରଣର ଘଟଣା ଘଟିଥିଲା। ଏପରିକି ପାଉଲ ଯେତେବେଳେ ବିଚାର ସ୍ଥାନରେ ଉପସ୍ଥିତ ଥିଲେ ପୁଣି ଧର୍ମଶାସ୍ତ୍ର ବାକ୍ୟକୁ ଉଦ୍ଧୃତ କରି କହିବାକୁ ଚେଷ୍ଟା କଲେ, ଆଉ ମହାଯାଜକଙ୍କୁ ଶୁକ୍ଳୀକୃତ କବର ବୋଲି କହିବାରୁ ଜଣେ ସିପାହୀ ତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲା। ସେହି ସମୟରେ ପରମେଶ୍ୱର ତାଙ୍କର ଭବିଷ୍ୟତବାଣୀ ବାକ୍ୟକୁ ଯେ ସୁଦୃଢ଼ କରୁଛନ୍ତି ସେ କଥାକୁ ବୁଝିବା ପାଇଁ ସେମାନେ ଅସଫଳ ହୋଇଥିଲେ। ବୁଝନ୍ତୁ, ବାଇବଲ ସ୍ୱୟଂରୁ ଆପଣା ବାକ୍ୟର ବିରୋଧ ଆଦୌ କରେ ନାହିଁ, ଯେହେତୁ ବାଇବଲ ଈଶ୍ୱର ଅଟନ୍ତି। ପରମେଶ୍ୱରଙ୍କ ଠାରେ କୌଣସି ପ୍ରକାରେ ବିରୋଧ ଭାବର ଆଭାସ ନାହିଁ, ସେ ସର୍ବଦା ସିଦ୍ଧ ଅଟନ୍ତି। ତଥାପି ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ବ୍ୟାଖ୍ୟା ସହିତ ଅବସ୍ଥିତ ଅଛନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ହେ ବନ୍ଧୁଗଣ, ଆପଣମାନଙ୍କୁ ମୋତେ ପ୍ରଦର୍ଶନ କରିବାକୁ ଦିଅନ୍ତୁ। ଏହାର ବ୍ୟାଖ୍ୟା ଉପରେ ମଣ୍ଡଳୀ ଗୁଡାକ ମଧ୍ୟ ସ୍ୱୟଂ ଆପଣାରୁ ସହମତ ହୋଇପାରନ୍ତି ନାହିଁ। ବ୍ୟାପ୍ଟିଷ୍ଟ ସହିତ ମେଥଡିଷ୍ଟ ମଣ୍ଡଳୀଟି ସହମତ ହୋଇନପାରେ, ଜଣେ ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ସହିତ ପୁଣି ଜଣେ ପ୍ରେସବିଟେରିଆନ ପେଣ୍ଟିକୋଷ୍ଟାଲ ମାନଙ୍କ ସହିତ ସହମତ ହୋଇପାରନ୍ତି ନାହିଁ। ତତ୍ପରେ ପେଣ୍ଟିକୋଷ୍ଟାଲ ମାନଙ୍କ ମଧ୍ୟରେ 40 ବିଭିନ୍ନ ସାଂଗଠନିକ ଦଳ ରହିଛନ୍ତି, ଆଉ ସେମାନେ ଜଣେ ଅନ୍ୟର ସହିତ ଆଦୌ ସହମତ ହୋଇପାରନ୍ତି ନାହିଁ। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, ତାହା ପୁନର୍ବାର ବାବିଲର ଅବସ୍ଥା ପରି ବିଭ୍ରାଟର ବିଷୟ ପରି ପରିଚିତ ଅଟେ। ତଥାପି ଆପଣ ବାକ୍ୟର ନିଜସ୍ୱ ବ୍ୟାଖ୍ୟାକୁ ପରମେଶ୍ୱର ସ୍ୱୟଂରୁ କରନ୍ତି, ସେ ଏହି ବିଷୟକୁ ପ୍ରତିଜ୍ଞା କରି କହିଥିଲେ, ତତ୍ପରେ ସ୍ୱୟଂରୁ ଏହାକୁ କରନ୍ତି, ସେ ତ ସ୍ୱୟଂରୁ ପ୍ରଦାନ କରନ୍ତି, ଏହାର ବ୍ୟାଖ୍ୟାକୁ ପ୍ରଦାନ କରନ୍ତି, ଯେହେତୁ ଉକ୍ତ ଘଡ଼ିରେ ସେ ସ୍ୱୟଂରୁ ଆପଣଙ୍କୁ ପରିଚିତ କରାନ୍ତି। ପାଦଦେଶରୁ ଆରମ୍ଭ କରି ମସ୍ତକ ପର୍ଯ୍ୟନ୍ତ ଖ୍ରୀଷ୍ଟ ଯୀଶୁଙ୍କର ଶରୀରଟି କିପରି ଭାବରେ ଉନ୍ନତ ହୋଇଅଛି ସେ କଥାକୁ ପ୍ରକାଶିତ କରନ୍ତି। ତେଣୁ ଲକ୍ଷ୍ୟ କରନ୍ତୁ, ଏହାକୁ ବୁଝିବା ନିମନ୍ତେ ଲୋକେ ଅକ୍ଷମ ହେବା କାରଣ ତେବେ ଏହା ହିଁ ଅଟେ, କାରଣ ଯୀଶୁ ଏହା ବିଷୟରେ ଯେପରି କହିଥିଲେ ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦିଏ, ତାହାର ପରିବର୍ତ୍ତେ ସେମାନେ ଅନ୍ୟ ଜଣଙ୍କ କଥାକୁ ଶୁଣନ୍ତି ଓ ଏହାକୁ ବୁଝିବାକୁ ଚାହାନ୍ତି। ତୁମମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଅନ୍ୟଥରେ କହିବାକୁ ଗଲେ କେବଳ କର, ମାତ୍ର କଣ, ସକଳ ଧର୍ମଶାସ୍ତ୍ରକୁ ଅଧ୍ୟୟନ କରିଥାଉ, ପୁଣି ମତ୍ସ୍ୟଙ୍କୁ କଣ ଯେ କରିବାର ଆବଶ୍ୟକ ଥିଲା ସେ କଥାକୁ ବୁଝି ଦେଖ, ମତ୍ସ୍ୟଙ୍କୁ ଯେ କେତେବେଳେ ଆଗମନ କରିବାକୁ ଥିଲା ସେ କଥାକୁ ଲକ୍ଷ୍ୟ କରି ଦେଖ, ଇଏ ଯେ ମତ୍ସ୍ୟଙ୍କର ଅଗ୍ରଦୂତ ହୋଇ ପରିଚିତ ହେବାକୁ ଥିଲେ ସେ କଥାକୁ ବୁଝି କରି ଦେଖ, ସମୟ ଆଡ଼କୁ ଲକ୍ଷ୍ୟ କରି ଦେଖ, ପ୍ରାନ୍ତର ମଧ୍ୟରେ ଉଚ୍ଚ ଶବ୍ଦ କରୁଥିବା ଜଣଙ୍କର ସ୍ୱର ଶୁଣାଯିବାକୁ ଥିଲା, ଯୌନଙ୍କ ରବଟି ଶୁଣାଯିବାକୁ ଥିଲା, ଆଉ ତୁମମାନେ ଯେଉଁ ସବୁ ଆଚରଣ ବିଷୟକୁ ଶୁଣିଥିଲ ଠିକ ସେହି ପ୍ରକାର ଧରଣର କାର୍ଯ୍ୟକୁ ତୁମମାନେ ତାଙ୍କ ପ୍ରତି କରିଥିଲ। ମୁଁ ଯେବେ ଆସିବି ସେତେବେଳେ ଯେ କି ପ୍ରକାର ଧରଣର କର୍ମକୁ କରିବି ତାହାର ଉପରେ ଧ୍ୟାନ ଦିଅ। ବର୍ତ୍ତମାନ ତୁମମାନେ କଣ କରିଅଛ, ଏହାକୁ ସଫଳ କରିବାକୁ ମୁଁ ତିଳେ ମାତ୍ର ଅବହେଳା କରିଥିଲି କି? ଧ୍ୟାନ ଦିଅନ୍ତୁ, ଏହାକୁ ସଫଳ କରିବାକୁ ତିଳେ ମାତ୍ର ଅବହେଳା କରିଛି କି? ଏପରି ଧରଣ ଏକ ପ୍ରଶ୍ନକୁ ଯୀଶୁ ସ୍ୱୟଂ ପଚାରୁଛନ୍ତି। ଲକ୍ଷ୍ୟ କରନ୍ତୁ, ଆଜିର ଅପରାହ୍ନରେ ଆମମାନେ ସକଳ ଧର୍ମଶାସ୍ତ୍ରର ଉକ୍ତିର ମଧ୍ୟ ଦେଇ ଯେବେ ଅଗ୍ରସର କରିଥାଉ, ତାଙ୍କରି ସମ୍ବନ୍ଧରେ ଭାବାଣୀ କରାଯାଇ କଥିତ ହୋଇଥିବା ସକଳ ଘଟଣା ଯେ କିପରି ଭାବରେ ସଫଳ ହେଲା, ପୁଣି ଏଗୁଡ଼ିକ ଘଟିବାକୁ ଥିବା ମନସାକୁ ନେଇ ଯେ ଭାବରେ ଘଟିବ ବୋଲି ପରିଚିତ କରାଯାଇଥିଲା, ଠିକ ତଦନୁସାରେ ଯେ ଘଟିଥିଲା ସେ କଥାକୁ ଧ୍ୟାନ ଦିଅନ୍ତୁ। ଏହିସବୁ ଘଟଣାବଳୀକୁ ସେମାନଙ୍କୁ ନିହାତି ପକ୍ଷେ ବୁଝିବାକୁ ଥିଲା। ଏହି ଖଣ୍ଡ ବ୍ୟକ୍ତିଟି ଯୁବକ ବ୍ୟକ୍ତି ଜଣକ ଉତ୍ଥିତ ହେଲେ ପ୍ରାୟ 33 ବର୍ଷ ବୟସର ଯୁବକ ଜଣକ ଥିଲେ କିମ୍ବା 30 ବର୍ଷ ବୟସ୍କ ବ୍ୟକ୍ତି ଜଣକ ଥିଲେ। ପୁଣି ସେହି ସ୍ଥାନକୁ ଯାଇଥିଲେ ଆଉ ସକଳ ପ୍ରକାର ଜ୍ୟୋତି ପୁଣି କାପ୍ତାମାନେ ଯେ ତାଙ୍କ ଉପରେ ଅବତରଣ କରିଥିଲେ ସେ କଥାକୁ ଦାବି କରି କହିଥିଲେ। ପୁଣି ଏହା ତ କେବଳ ଏକ ଲଜ୍ଜାଜନକ ବିଷୟ ଅଟେ। ସେମାନେ କହିଥିଲେ ସେ ତ ଅବୈଧ ପିତାମାତାଙ୍କ ଠାରୁ ଜାତ ହୋଇଥିଲା, ଏକ କୁମାରୀ କନ୍ୟାରୁ ଜାତ ହୋଇଥିଲା ବୋଲି ଦାବି କରିଥିଲେ। ଯିଶାୟା 9 ପଦରେ ଯିଶାୟା ଯେ ସେପରି ବିଷୟକୁ ଭାବାଣୀ କରି କହିଥିଲେ ସେ ବିଷୟକୁ ସେମାନଙ୍କୁ ନିହାତି ରୂପେ ବୁଝିବାକୁ ନଥିଲା କି ଆମମାନଙ୍କ ପାଇଁ ଜଣେ ପୁତ୍ର ଜାତ ହୋଇଅଛନ୍ତି। ସେ କଥାକୁ ଜଣେ କୁମାରୀ ଯେ ଏକ ସନ୍ତାନଙ୍କୁ ପ୍ରସବ କରିବେ ସେ କଥାଟି ସେମାନଙ୍କୁ ବୁଝିବାକୁ ନଥିଲା କି ସେମାନଙ୍କୁ ଏହିସବୁ ଭାବବାଣୀକୁ ଅବଶ୍ୟ ବୁଝିବାକୁ ଥିଲା। ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ, ଏଥିରେ ଥିବା ବିଷୟଗୁଡ଼ିକର ଅବସ୍ଥିତି ଏପରି ଥିଲା, ସେମାନେ ଏହିସବୁ ଘଟଣାବଳୀକୁ କୌଣସି ଭବିଷ୍ୟତର ସମୟ ପାଇଁ ରହିଥିବା ବିଷୟ ସହିତ ସମ୍ବନ୍ଧିତ କରୁଥିଲେ। ପୁଣି ସେମାନଙ୍କ ପାଇଁ ଏହି ବ୍ୟକ୍ତି ଜଣକ ଏପରି ଏକ ପାତ୍ର ରୂପେ ବିବେଚିତ ଥିଲେ ଯିଏକି ଏହିସବୁ ନିଶ୍ଚିତ ଘଟଣାର ସଫଳକାରୀ ନଥିଲେ। ତଥାପି ସେ ସେମାନଙ୍କୁ କହିଥିଲେ ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ତାହା ଅଟେ ଯାହାକି ମୋର ସୁସମାଚାର ବିଷୟରେ ସାକ୍ଷ୍ୟ ଦେଉଅଛି। ଏହି ଜଣେ ଈଶ୍ୱର ତତ୍ତ୍ୱବିତ୍ ଯେ କ'ଣ କହିଥିଲେ ତାହା ନୁହେଁ, ମାତ୍ର ଈଶ୍ୱର ପୁଣି ତାଙ୍କ ନିଜସ୍ୱ ବଚନ ଯେ କ'ଣ ଘଟିବ ବୋଲି କହିଥିଲେ ତାହା ହିଁ ଅଟେ। ଆମେନ୍। ବର୍ତ୍ତମାନ ସମୟର ଅବସ୍ଥାଟି ଠିକ ସେହିପରି ଧରଣର ଅଟେ। ଧର୍ମଶାସ୍ତ୍ର ଅନୁସନ୍ଧାନ କରନ୍ତୁ, ତେଣୁ ଯେଉଁ ସମୟ ମଧ୍ୟରେ ଆମମାନେ ବାସ କରୁଅଛୁ ସେ ବିଷୟରେ ଆମମାନଙ୍କୁ ସୂଚିତ କରି କହିବା ନିମନ୍ତେ ଏମାନେ ତାହା ହିଁ ଅଟନ୍ତି। ପୁଣି ଏହି ଦିନମାନଙ୍କରେ ଯେ କି ପ୍ରକାର ଘଟଣାବଳୀ ଗୁଡାକ ଘଟିବ ସେ ସବୁ ବିଷୟରେ ଏହା ସ୍ପଷ୍ଟ ରୂପେ କହିବ। ଏଗୁଡାକ ତାହା ହିଁ ଅଟନ୍ତି ଯେଉଁମାନେ ନିର୍ଭର କରି କହିବା ଉଚିତ, ଯେହେତୁ ଏଗୁଡାକ ତାହା ଅଟେ ଯିଏକି ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ସାକ୍ଷ୍ୟ ଦିଏ। ଯେହେତୁ ବାଇବଲ ଏପରି କହିଥିଲା ସେ କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି, ଯେହେତୁ ଏହି ଦିଗର ପାଇଁ ବଚନ ପ୍ରକାଶନ ସେହି ଅଟନ୍ତି, କୌଣସି ପ୍ରକାରେ ଆଦୌ ଭିନ୍ନ ହୋଇ ନ ପାରନ୍ତି। ଏହି ହେତୁ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ବାଖ୍ୟାକୁ ସେମାନେ ଶୁଣୁଥିବା ଦ୍ୱାରା ଈଶ୍ୱରଙ୍କ ବାକ୍ୟ ଯେ ସଫଳ ହେଲା ତାହା ସେମାନେ ବୁଝନ୍ତି। ସେମାନେ ଏହି ପ୍ରକାଶନକୁ ବୁଝିବାରେ ଅକ୍ଷମ ହୁଅନ୍ତି, ଯେହେତୁ ପ୍ରତିଟି ସମୟରେ ଏହା ସେହିପରି ଭାବରେ ହୋଇଚାଲିଛି କାରଣ ସେମାନେ ଶ୍ରବଣ କରନ୍ତି ଆଉ ଯୀଶୁ କହିଥିଲେ ସେମାନେ ଅନ୍ଧ ପଥ ପ୍ରଦର୍ଶକ ଅଟନ୍ତି। ତେଣୁ ଅନ୍ଧ ଯଦି ଅନ୍ଧକୁ ପଥ କଳାଏ ତେବେ ଉଭୟଙ୍କର କ'ଣ ହେବ, ଏତେବେଳେ ମନେ ରଖିଥାନ୍ତୁ। ବାଇବଲ ପୂର୍ବଭାସ କରି ଏପରି କହିଥିଲା ଯେ ଲାଓଦିକିଆ ମଣ୍ଡଳୀର ଏହି ଯାଜକ ସମ୍ପ୍ରଦାୟ ଯୁଗଟି ଅନ୍ଧ ଥିଲା, ସେମାନେ ତାହାଙ୍କୁ ମଣ୍ଡଳୀ ମଧ୍ୟରୁ ବାହାରକୁ ବାହାରେ ରଖିଥିଲେ। ଯେପରି ଧରଣର ଅନ୍ୟ କୌଣସି ଯୁଗ ତତ୍ପରେ ଆଉ ନାହିଁ, ଅନ୍ୟ କୌଣସି ମଣ୍ଡଳୀ ଯୁଗ ନାହିଁ ଯେଉଁ ଯୁଗରେ ଯୀଶୁ ମଣ୍ଡଳୀର ବାହାରେ ଅଛନ୍ତି, ମାତ୍ର ଲାଓଦିକିଆ ମଣ୍ଡଳୀ ଯୁଗରେ ସେ ମଣ୍ଡଳୀର ବାହାରେ ଥିଲେ, ଭିତରକୁ ଫେରି ଆସିବାକୁ ଯତ୍ନ କରୁଛନ୍ତି। ମୁଁ ଦ୍ୱାର ଦେଶରେ ଠିଆ ହୋଇ ଆଘାତ କରୁଅଛି, ତାହାଙ୍କୁ ଭିତରେ ଅବସ୍ଥାନ କରି ରହିବାର ଥିଲା, ମାତ୍ର ସେ କହିଥିଲେ ଯେହେତୁ ତୁମ୍ଭେ ଯେ ଧନୀ ଅଟ ଏପରି କହୁଅଛ ଆଉ ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ବିଷୟରେ ଅଭାବ ନାହିଁ, ମାତ୍ର ଏହା ଜାଣ ନାହିଁ ଯେ ତୁମ୍ଭେ ଅନ୍ଧ ଆତ୍ମାରେ ଦରିଦ୍ର ଅବସ୍ଥାରେ ଥିବା ଅନ୍ଧମାନଙ୍କୁ ପଥ ପ୍ରଦର୍ଶନ କରୁଅଛ, ଦୁର୍ଭାଗା ଅଧମ ଉଲ୍ଲଙ୍ଘ ପୁଣି ଏହାକୁ ଜାଣ ନାହିଁ, କିପରି ଏକ ଭୟାବହ ଅବସ୍ଥା। କେହି ଜଣେ ବ୍ୟକ୍ତି ରାଜମାର୍ଗ ଉପରେ ଅଭାଗା ଅନ୍ଧ ଅବସ୍ଥାରେ ଉଲ୍ଲଙ୍ଘ ରହି ଯଦି ଦେଖିବାକୁ ମିଳନ୍ତି, ପୁଣି ସେ ଯେ ଉଲ୍ଲଙ୍ଘ ଥିଲେ ଏ କଥାଟି ଆପଣ ତାଙ୍କୁ କହିଥିଲେ ବୋଲି ନିଜର ସନ୍ତୁଳିତ ହିତାହିତ ଜ୍ଞାନରେ ବୁଝିଥିଲେ, ତେବେ ସେ କିଛି ନା କିଛି ଉଦ୍ୟମ ସେ କ୍ଷେତ୍ରରେ ଅବଶ୍ୟ କରିବେ, କିନ୍ତୁ ସେ ଆପଣଙ୍କ ମୁଣ୍ଡକୁ ଯଦି ହଲାଇ ଦିଅନ୍ତି କହନ୍ତି ମୁଁ ଏହାକୁ ଆଦୌ ମାନିବି ନାହିଁ, ମୋତେ ଯେ କ'ଣ କରା ଉଚିତ ସେ ବିଷୟକୁ କହିବା ନିମନ୍ତେ ତୁମେ କିଏ ଅଟ, ମୁଁ ଯେ କେଉଁ ସ୍ଥାନରେ ଉପସ୍ଥିତ ସେ କଥାକୁ ମୁଁ ଜାଣେ, ମୋତେ ଯେ କ'ଣ କରିବା କଥା ଏବଂ ମୁଁ କେଉଁ ସ୍ଥାନରେ ଅଛି ତାହା ମୋତେ ଜଣା। ଏହି ବାଇବଲର ଦାତା ପରମେଶ୍ୱର ପ୍ରକୃତରେ ସେପରି କଥାକୁ ମଣ୍ଡଳୀ ବିଷୟରେ କହିଥିଲେ, ଠିକ ଏହି ମନ୍ଦ ଯୁଗରେ ତାହା ଯେ କିପରି ଧରଣର ହେବ ସେ ବିଷୟକୁ କହିଥିଲେ, ଯେଉଁ ଶେଷ ମଣ୍ଡଳୀ ଯୁଗରେ ଆମେ ଯେତେବେଳେ ବାସ କରୁଅଛୁ। ଧ୍ୟାନ ଦିଅନ୍ତୁ, କିନ୍ତୁ ସେ ସକଳ ବ୍ୟକ୍ତିଙ୍କ ପ୍ରତି ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ, ତୁମେମାନେ ପ୍ରଭୁଙ୍କଠାରୁ ଯଦି ଭର୍ସନା ଲାଭ କରିଅଛ, ଯାହା କିଛି କର୍ମକୁ ତୁମେମାନେ କରୁଅଛ ସେଥିପାଇଁ ଅନୁଯୋଗ ଲାଭ କରିଥାଅ, ତେବେ ତହିଁରୁ ବାହାରି ଆସ, ଏଥିରୁ ବାହାରି ଚାଲି ଆସ। ଯେତେ ଲୋକଙ୍କୁ ମୁଁ ଭଲ ପାଏ ସେମାନଙ୍କୁ ଅନୁଯୋଗ ଓ ଶାସନ କରେ। ଯେତେବେଳେ ଈଶ୍ୱରଙ୍କୁ ଦେଖୁଥିଲେ ସୁଦ୍ଧା କିପରି ଲାଗିଥାନ୍ତା, ସେହି ଫାରସୀ ଯଦି ଏପରି କହିଥାନ୍ତେ କ୍ଷଣଭର ପାଇଁ ଅପେକ୍ଷା କରନ୍ତୁ। ସେହି ବ୍ୟକ୍ତି ଜଣକ ଆମମାନଙ୍କୁ ନିହାତି ପକ୍ଷେ ଏକ ଦାବି ଦେଇ କହିଅଛନ୍ତି, ଆଉ ସେ କହିଥିଲେ ତୁମମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହେଉଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଏଥିରୁ ଅଧିକ ଉତ୍ତମ ହେବ ଯେ ମୁଁ ଧର୍ମଶାସ୍ତ୍ରକୁ ମୂଳରୁ ଅଧ୍ୟୟନ କରେ, ପୁଣି ତାଙ୍କୁ ଯେ କିପରି ଧରଣର କାର୍ଯ୍ୟକୁ କରିବା ଉଚିତ ଥିଲା ସେ କଥାକୁ ଖୋଜି ବାହାର କରେ, ସେ ଯେ କିଏ ଅଟନ୍ତି ଆଉ କି ପ୍ରକାର ଘଟଣା ଯେ ବାସ୍ତବରେ ସଫଳ ହେବାକୁ ଥିଲା ସେ ବିଷୟକୁ ଦେଖେ। ମୋତେ ପଛକୁ ଫେରିଯାଇ ସେଗୁଡାକୁ ଖୋଜି ବାହାର କରିବାଟା ଉଚିତ ନୁହେଁ କି? ମାତ୍ର ଏହା ପରିବର୍ତ୍ତେ ସେମାନେ ଯାଜକମାନଙ୍କ ପାଖକୁ ଫେରିଯାଇଗଲେ ଆଉ ତାଙ୍କୁ ପଚାରିଲେ ଏହାର ପ୍ରକୃତ ଅର୍ଥଟି କ'ଣ। ମାତ୍ର ଏହା ପରିବର୍ତ୍ତେ ସେମାନେ ଯାଜକଙ୍କ ପାଖକୁ ଫେରିଗଲେ ଆଉ ତାଙ୍କୁ ପଚାରିଲେ ଏହାର ପ୍ରକୃତ ଅର୍ଥଟି କ'ଣ। ଭିନ୍ନତାର ବିଷୟକୁ ଲକ୍ଷ୍ୟ କରୁଛନ୍ତି କି? ସେମାନଙ୍କୁ ବାକ୍ୟ ପାଠ କରିବା ଅଧିକ ଆବଶ୍ୟକ ଥିଲା। ଏବ୍ରିୟ ଏକ ଏକ ପଦରେ ବାଇବଲ କହିଅଛି, ପରମେଶ୍ୱର ପୁରା କାଳରେ ଅର୍ଥାତ୍ ବିଗତ ଦିନମାନଙ୍କରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ବାଇବଲକୁ ଲେଖିଥିଲେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଆପଣଙ୍କର ନିରୂପିତ ଇଚ୍ଛାନୁସାରେ ସେ ଏହି ବାଇବଲଟିକୁ ଲେଖିଥିଲେ, ଧ୍ୟାନ ଦିଅନ୍ତି ତ। ଆଉ ସେହିପରି ଭାବରେ ତାହାଙ୍କୁ ଏହା ଆଦୌ ଲେଖିବାର ଆବଶ୍ୟକ ନଥିଲା, କିମ୍ବା ଲୋକମାନଙ୍କୁ ରକ୍ତ ଦ୍ୱାରା ଉଦ୍ଧାର କରିବାକୁ ତାଙ୍କୁ ଆଦୌ ଆବଶ୍ୟକ ନଥିଲା। ମନୁଷ୍ୟ ଦ୍ୱାରା ସୁସମାଚାର ପ୍ରଚାର କାର୍ଯ୍ୟଟିକୁ ତାଙ୍କୁ ଆଦୌ କରିବାର ନଥିଲା, ସେ ତ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଅଥବା ତାରାଗଣଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ ବ୍ୟବହାର କରିପାରିଥାନ୍ତେ। ସେ ପବନକୁ ତାଙ୍କର ସୁସମାଚାରକୁ ଗୁଣୁଗୁଣୁ କରି ପ୍ରଚାର କରିବାକୁ ସକ୍ଷମ କରିପାରିଥାନ୍ତେ, ଏହା ସତ୍ତ୍ୱେ ସେ ମନୁଷ୍ୟକୁ ନିରୂପଣ କଲେ। ତତ୍ପରେ ତାଙ୍କର ବାକ୍ୟ ଯେପରି ଭାବରେ ପରିଚୟକୁ ଆସିଲା, ସେହି ପନ୍ଥାଟିକୁ ସେ ସ୍ୱୟଂରୁ ନିରୂପଣ କଲେ, ଆଉ ସେହି ପନ୍ଥାଟି ତାଙ୍କର ଭାବବାଦୀମାନଙ୍କ ଦ୍ୱାରା ନିରୂପିତ ହେଲା, ଯେଉଁମାନେ କି ପୂର୍ବରୁ ମନୋନୀତ ଥିଲେ ପୁଣି ନିରୂପିତ ଥିଲେ। ଈଶ୍ୱରଙ୍କ ବାକ୍ୟର ଏକ ଅବଶିଷ୍ଟାଂଶ ହୋଇଥିବାରୁ ସେ ଯୁଗ ପାଇଁ ଆଉ ସମୟ ପାଇଁ ତାଙ୍କ ବାକ୍ୟ ପ୍ରକାଶନକୁ ପ୍ରଘଟ କରୁଥିଲେ। ଯେହେତୁ ଜଣେ ଭାବବାଦୀଙ୍କ ନିକଟକୁ ଈଶ୍ୱରଙ୍କ ବାକ୍ୟ କେବଳ ପ୍ରକଟ ହେଲା, କୌଣସି ଈଶ୍ୱର ତତ୍ତ୍ୱବିତ ନିକଟରେ ଏହା କଦାପି ଆସିନଥିଲା। ମୋତେ ଧର୍ମଶାସ୍ତ୍ରରୁ କାଢି ଦେଖାନ୍ତୁ, ଏହା ତ କେବଳ ଭାବବାଦୀମାନଙ୍କ ନିକଟକୁ ଆସେ, ଈଶ୍ୱର ମିଥ୍ୟା କଥା କହିପାରନ୍ତି ନାହିଁ। ତେଣୁ ଈଶ୍ୱର ଆପଣଙ୍କ ସଂକଳ୍ପିତ ଯୋଜନା ଅନୁସାରେ ବାଇବଲକୁ ଲେଖିଲେ, ପୁଣି ନିଜସ୍ୱ ମନୋନୀତ ଭାବବାଦୀଙ୍କ ଦ୍ୱାରା ତାହାକୁ ଲେଖିଲେ। ମନୁଷ୍ୟମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଭାବବାଦୀମାନଙ୍କ ଦ୍ୱାରା ସେପରି ନୁହେଁ, କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିବା ଭାବବାଦୀମାନଙ୍କ ଦ୍ୱାରା ସେ ଲେଖିଲେ। ତତ୍ପରେ ସେମାନଙ୍କର ଭାବବାଦୀଗଣ ଯେ କ'ଣ କହିଥିଲେ ତାହାର ସଫଳତାକୁ ଲକ୍ଷ୍ୟ କରିବା କାର୍ଯ୍ୟଟି ପ୍ରତ୍ୟେକ ବିଶ୍ୱାସୀ ଅଟେ। ପୁଣି ସେମାନେ ଯେ ଈଶ୍ୱରଙ୍କ ଭାବବାଦୀଗଣ ଥିଲେ ତାହା ହିଁ ସେମାନଙ୍କର ପରିଚୟ ଅଟେ, କାରଣ ସର୍ବପ୍ରଥମେ ସେମାନେ ପ୍ରତ୍ୟାଦେଶ ଲାଭ କରିଥିଲେ, ତତ୍ପରେ ସମୟ ଯୋଗ୍ୟ ବଚନ ସହିତ ସେମାନେ ପ୍ରକୃତରେ ବିଶ୍ୱସ୍ତ ହୋଇଯାଇଥିଲେ, ତତ୍ପରେ ତାହା ହିଁ ତାଙ୍କର ସକଳ ରୀତିନୀତି ଥିଲା। ଦେଖନ୍ତୁ, ଗତ ରବିବାର ଦିନ ଆମମାନେ ଏହିଗୁଡାକୁ ବିଚାର କରି ଦେଖିଥିଲୁ, ଅନେକ ଗୁଡ଼ିଏ ଭଣ୍ଡ ଭାବବାଦୀ ଉତ୍ଥିତ ହେବେ। ତତ୍ପରେ ଉଦାହରଣ ସ୍ୱରୂପ ଆମମାନେ ମୋଶାଙ୍କୁ ଆଉ ବାଲାମଙ୍କୁ ଗ୍ରହଣ କରିଥିଲୁ, ଉଭୟ ସେହି ଏକ ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଏପରି କହିଥିଲେ, ଆମେ ସମସ୍ତେ ଏକ ଅଟୁ, ତେଣୁ ଆସୁ ଆମେ ସମସ୍ତେ ଯୋଗଦାନ କରୁ, ଆମମାନଙ୍କର କନ୍ୟାଗଣଙ୍କୁ ଓ ଅନ୍ୟ ସବୁକିଛି ବିଷୟକୁ ଏକତ୍ରିତ କରି ପକାଉ। ଏଠାରେ ଆମମାନ ସହିତ ସୁନ୍ଦରୀ କନ୍ୟାଗଣ ଅଛନ୍ତି, ତେଣୁ ତୁମମାନେ ଯୁବକଗଣ ଏଠାକୁ ଚାଲିଆସ, ପୁଣି ତୁମମାନଙ୍କ ପାଇଁ ସୁନ୍ଦରୀ ସ୍ତ୍ରୀଟିଏ ଗ୍ରହଣ କରିନିଅ, ତାହା ତ ଅତି ନ୍ୟାୟୋଚିତ ବିଷୟ ଅଟେ। ଆମେ ସମସ୍ତେ ଏକ ପରିବାରର ସଦସ୍ୟ ଅଟୁ, ଯାହା ହେଉ ପଛେ ଏକ ପ୍ରକାର ବଂଶଧରରୁ ଅଟୁ। ମାତ୍ର ଏହି କାର୍ଯ୍ୟ ଯୋଗୁଁ ଈଶ୍ୱର ସେମାନଙ୍କୁ କଦାପି କ୍ଷମା କରିନଥିଲେ, ସେମାନେ ସେ ମିଥ୍ୟା କଥାଟିକୁ ଗ୍ରହଣ କରିଥିଲେ। ବୁଝନ୍ତୁ, ଏହି ଜଗତଟି ପୁଣି ଏଠା ସ୍ଥିତ ଲୋକମାନେ ଏକ କ୍ଷୁଦ୍ର ନିର୍ଗମ ପଥକୁ ଚାହିଁ ରହିଛନ୍ତି, କେତେକ ଛୋଟ କାଟ ସରଳ ମାର୍ଗକୁ, କେତେକ ସଂକୀର୍ଣ୍ଣ ପଥକୁ ଅନ୍ୱେଷଣ କରିବାରେ ଲାଗିଛନ୍ତି, କିନ୍ତୁ ପରମେଶ୍ୱର ବାକ୍ୟରେ କୌଣସି ଛୋଟ କାଟ ମାର୍ଗର ପରିଚୟ ନାହିଁ, କେବଳ ଗୋଟିଏ ମାତ୍ର ନମୁନା ରହିଛି। ଆପଣଙ୍କୁ ନିହାତି ପକ୍ଷେ ସ୍ୱୟଂକୁ ବିନମ୍ର କରିବାକୁ ଅଛି, ପୁଣି ସେ ନମୁନାରେ ନିଜକୁ ସଂଯୁକ୍ତ କରିବାକୁ ଅଛି। ପ୍ରତ୍ୟେକ ଜଣଙ୍କୁ ସେହି କାର୍ଯ୍ୟକୁ ଅବଶ୍ୟ କରିବାକୁ ହିଁ ଅଛି, ଏହାକୁ କରିବା ନିମନ୍ତେ ପରମେଶ୍ୱର ନିକଟରେ ସେହି ଏକମାତ୍ର ପନ୍ଥା ହିଁ ରହିଅଛି। ତେବେ ଧ୍ୟାନ ଦିଅନ୍ତୁ, ସେହି ବାକ୍ୟଟିକୁ ସିଦ୍ଧ ହୋଇଥିବା ବିଷୟକୁ ଦେଖିବା ନିମନ୍ତେ ବିଶ୍ୱାସୀଗଣ ଅପେକ୍ଷା କରି ରହିଛନ୍ତି। ବୁଝନ୍ତୁ, ଏହା ମନୁଷ୍ୟ ଦ୍ୱାରା କଦାପି ଲିଖିତ ହୋଇନଥିଲା, କିନ୍ତୁ ସୈନ୍ୟାଧିପତି ପରମେଶ୍ୱରଙ୍କ ଦ୍ୱାରା ଲିଖିତ ହୋଇଥିଲା। ତେଣୁ ଏହା ମନୁଷ୍ୟକୃତ ଏକ ପୁସ୍ତକ ନୁହେଁ। କେହି ଜଣେ କହିଥିଲେ ଏହା ତ କେବଳ କେତେକ ପୁରାତନ ଏବ୍ରିୟ ଲେଖନୀ ଅଟେ, ଏକ ପାଣ୍ଡୁଲିପି ଅଟେ। କେହି ଜଣେ ଏବ୍ରିୟ ବ୍ୟକ୍ତି ଅବା ଏବ୍ରିୟ ଗଣ ଏପରି ଏକ ଚିଠାକୁ ଲେଖିବେ କି ଯାହାକି ସେମାନଙ୍କୁ ଦୋଷାରୋପ କରିଥିଲା? ଇହୁଦୀ ମାନଙ୍କ ପରି ଏକ ସଭ୍ୟ ଜାତି, ସ୍ୱୟଂରୁ ମାର୍ଜିତ ପୁଣି ସୁସମ୍ପନ୍ନ ଜାତି, ସେମାନେ ନିଜର ଅଧର୍ମ ଗୋଟା ଗୁଡିକୁ କଦାପି ଲେଖିଥାନ୍ତେ କି? ପୁଣି ସ୍ୱୟଂରୁ ନିଜ ନିଜକୁ ଦୋଷାରୋପ କରୁଥିଲେ କି? ନିଶ୍ଚିତ ରୂପେ ନୁହେଁ। ଆପଣଙ୍କର ନିଜସ୍ୱ ପାପକୁ କହିଥିଲା ସେମାନେ ଯେ କିପରି ଭାବରେ ମୂର୍ତ୍ତି ପୂଜାକୁ ଆକୃଷ୍ଟ ହୋଇଗଲେ, ପୁଣି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ସେମାନେ କିପରି ଦେବିତା ଜନିତ ସକଳ କର୍ମକୁ କଲେ ଇତ୍ୟାଦିକୁ କହିପାରିଥାନ୍ତେ କି? ନୁହେଁ, ଆଦୌ ନୁହେଁ। ସେହି ଗର୍ବିତ ରାଷ୍ଟ୍ରଟି ଜାତିଟି ସେମାନେ ସେପରି ବିଷୟକୁ ଆଦୌ କହିନଥାନ୍ତେ। ମନୁଷ୍ୟ କଳ୍ପିତ ଏକ ପୁସ୍ତକ ନୁହେଁ, ଏହା ଈଶ୍ୱରଙ୍କ ଏକ ପୁସ୍ତକ ଅଟେ। ଆଉ କେହି ଜଣେ ବ୍ୟକ୍ତି ଯିଏକି ଦର୍ଶନ ଗୁଡାକୁ ଦେଖିଥିଲେ କିମ୍ବା ଈଶ୍ୱରଙ୍କ ବାକ୍ୟକୁ ଶୁଣିଥିଲେ, ସେ ତାହାକୁ ଆଦୌ ବୁଝିନଥିଲେ। ଏକାଧିକ କ୍ଷେତ୍ରରେ ସେମାନେ ସ୍ୱୟଂରୁ କିଛି ବୁଝିନଥିଲେ। ବୁଝନ୍ତି ତ, କୌଣସି ବ୍ୟକ୍ତି ବାଇବଲକୁ ଆଦୌ ଲେଖିନଥିଲେ, ପରମେଶ୍ୱର ବାଇବଲକୁ ଲେଖିଥିଲେ। ଏହା ସେପରି ଆଦୌ ନୁହେଁ, ଏହା ମନୁଷ୍ୟକୃତ ପୁସ୍ତକ ଆଦୌ ନୁହେଁ, ଏହା ଈଶ୍ୱରଙ୍କ କୃତ ପୁସ୍ତକ ଅଟେ। ଉସ୍ତାଦ ଦ୍ୱାରା କଥିତ ହୋଇଥିବା ପରମେଶ୍ୱରଙ୍କ ସକଳ ଚିନ୍ତାଧାରା ସମ୍ବଳିତ ଏହା ଏକ ପୁସ୍ତକ ଅଟେ, ଯାହାକି ଏହାକୁ ବାଇବଲ ରୂପେ ପ୍ରସ୍ତୁତ କରିଥାଏ। ଭାବକୁ ପ୍ରକାଶ କରାଯାଇ କଥିତ ହୋଇଥିବା ସକଳ ବିଚାର ହିଁ ବଚନ ଅଟେ। ଆଦ୍ୟରେ ପରମେଶ୍ୱରଙ୍କ ବିଚାର ବୁଦ୍ଧିରେ ଏହା ଥିଲା। ଆପଣ ଭାବାଦିଗଣଙ୍କ ଉସ୍ତାଦ ଦ୍ୱାରା ଏହାକୁ ପ୍ରକାଶ କଲେ, ପୁଣି ଆପଣଙ୍କ ସେବକ ମାନଙ୍କ ଦ୍ୱାରା ଏହାକୁ ସିଦ୍ଧ ରୂପେ ପରିଚିତ କଲେ। ବୁଝନ୍ତି ତ, ଧ୍ୟାନ ଦିଅନ୍ତୁ, ପୂର୍ବରୁ ନିରୂପିତ ସଂକଳ୍ପ ଅନୁସାରେ ପରମେଶ୍ୱର ନିଜର ସ୍ୱତନ୍ତ୍ର ନିର୍ବାଚନକୁ କରନ୍ତି, ପ୍ରତ୍ୟେକ ଯୁଗ ନିମନ୍ତେ ଭାବବାଦୀ ଗଣଙ୍କୁ ମନୀତ କରନ୍ତି। ଏହାକୁ ଧ୍ୟାନ ଦିଅନ୍ତୁ, ସେହି ଯୁଗକୁ ସୁହାଇଲା ପରି ସେ ଭାବବାଦୀଙ୍କ ଆଚରଣ ପଦ୍ଧତିକୁ ନିଜର ପ୍ରସ୍ତୁତ କରନ୍ତି। ବୁଝନ୍ତୁ, ସେ ତାଙ୍କରି ଚାଲିଚଳନକୁ ନିର୍ଦ୍ଧାରଣ କରନ୍ତି, ସେ ଯାହା କିଛି କର୍ମ କରନ୍ତି ସେସବୁକୁ ପରମେଶ୍ୱର ନିର୍ଦ୍ଧାରଣ କରନ୍ତି। ସେ ଶିକ୍ଷିତ ହୋଇଥାନ୍ତୁ ଅବା ଅପାଠୁଆ ହୋଇଥାନ୍ତୁ, ସେହି ପରମେଶ୍ୱର ହିଁ ତାଙ୍କୁ ବ୍ୟବସ୍ଥିତ କରନ୍ତି, ସେ ବରଦାନ ଗୁଡାକୁ ସୁବ୍ୟବସ୍ଥିତ କରନ୍ତି। ଯେ ପ୍ରକାର ବରଦାନ ଗୁଡାକୁ ସେ ହାସଲ କରିବେ, ତଦନୁସାରେ ସେ କିପରି ଭାବେ ଯେ ପ୍ରଚାର କରିବେ, ସେ କଥାକୁ ସେ ଆପଣାରୁ ବ୍ୟବସ୍ଥିତ କରନ୍ତି। ପୁଣି ସେହି ଯୋଗ୍ୟ ଯୁଗର ନିମନ୍ତେ ସେହି ସମାଚାରଟି ପରମେଶ୍ୱର ସେହି ନିଶ୍ଚିତ ବିଷୟଟିକୁ ପୂର୍ବରୁ ଘଟିବା ପାଇଁ ନିରୂପଣ କରି ସାରିଥିଲେ। ତେଣୁ କୌଣସି ଅନ୍ୟ ପ୍ରକାର ଘଟଣା ଏହାର ସ୍ଥାନକୁ ଗ୍ରହଣ କରି ନ ପାରେ। ଏହା ଯେ କିପରି ଏକ ବିଷୟ ସେଥିରେ କିଛି ହେଲେ କହିବାର ନାହିଁ। ମନୁଷ୍ୟକୃତ ସଫଳତା ବିଷୟ ଯେ କେତେ ଅଧିକ ପରିମାଣ ରହିଛି ସେଥିପାଇଁ କିଛି କହିବାର ନାହିଁ। ତଥାପି ଏହାର ସ୍ଥାନକୁ ଅନ୍ୟ କୌଣସି ବିଷୟ ଗ୍ରହଣ କରି ନ ପାରେ। ହୋଇପାରେ ବ୍ୟକ୍ତି ଜଣକ ମୂର୍ଖ ଥାଇପାରନ୍ତି, ତଥାପି ସେ ତାଙ୍କୁ ପୂର୍ବରୁ ନିରୂପଣ କରିଥିଲେ। ଅନ୍ୟ କିଛି ଭିନ୍ନ ଧରଣର ବ୍ୟକ୍ତି ରୂପେ ସେ ତାହାଙ୍କୁ ସମ୍ଭବତଃ ପୂର୍ବରୁ ନିରୂପଣ କରି ସାରିଥିଲେ। ଯାହା କିଛି ଯୋଗ୍ୟତା ବିଶିଷ୍ଟ ଅଟନ୍ତି ନା କାହିଁକି ସେ ତାଙ୍କୁ ତାଙ୍କ ପଦବୀଟିକୁ ଦିଅନ୍ତି, ତାଙ୍କର ପ୍ରାପ୍ୟ ସକଳ ବରଦାନକୁ ଦିଅନ୍ତି, ତାଙ୍କର ଯୋଗ୍ୟ ଆଚରଣଟିକୁ ତାଙ୍କୁ ଶିଖାନ୍ତି, ତାଙ୍କର ଭାବଭଙ୍ଗୀକୁ ଦିଅନ୍ତି। ପୁଣି ଏହା ଅନ୍ୟ ଯାହା କିଛି ବିଷୟ ଅଟେ ନା କାହିଁକି ସେ ସବୁକୁ ସେ ଦିଅନ୍ତି। ସେ ଆପଣଙ୍କୁ କିପରି ଧରଣ ହୋଇ ପରିଚିତ କରାନ୍ତି, ପୁଣି ସେ ଯାହା କିଛି କର୍ମ କରନ୍ତି ସେ ସବୁକୁ ପରମେଶ୍ୱର ନିର୍ଦ୍ଧାରଣ କରନ୍ତି। ସେହି ଯୁଗର ଲୋକମାନଙ୍କୁ ଧରିବା ପାଇଁ ସେହି ସମୟର ଯୋଗ୍ୟ ବ୍ୟକ୍ତିଙ୍କୁ ସେ ପ୍ରସ୍ତୁତ କରନ୍ତି, ତାହିଁ ସତ୍ୟ। ସେ ଏହାକୁ କରନ୍ତି ପ୍ରତ୍ୟେକ ଯୁଗର ଶେଷ ଭାଗରେ। ମଣ୍ଡଳୀଟି ଜଗତ ଆଉ ପାପ ମଧ୍ୟକୁ ଯେତେବେଳେ ଫେରିଯାଇଛି, ପୁଣି ବଚନର ବ୍ୟାଖ୍ୟାକୁ ବୁଝିବା ପାଇଁ ମନୁଷ୍ୟର ବିଚାର ବୃଦ୍ଧି ଉପରେ ନିର୍ଭର କରି ନେଇଛି। ସବୁବେଳ ପରି ସେମାନେ ଯୁଗର ଶେଷାବସ୍ଥାରେ ସେମାନଙ୍କ ଧର୍ମଜ୍ଞତାମାନଙ୍କ ଦ୍ୱାରା ପୁଣି ଯାଜକମାନଙ୍କ ଦ୍ୱାରା ଏପରି ଗୋଳମାଳିଆ ଅବସ୍ଥା ମଧ୍ୟକୁ ଉପନୀତ ହୋଇଛନ୍ତି ଯେ ପରିଶେଷରେ ଏହା ସବୁବେଳ ପାଇଁ ଏକ ଅବ୍ୟବସ୍ଥିତ ଅବସ୍ଥାକୁ ଗ୍ରହଣ କରି ନେଇଛି। ସେମାନଙ୍କ ସକଳ ବ୍ୟାଖ୍ୟା ସର୍ବଦା ଭ୍ରାନ୍ତ ଧରଣ ଅଟେ। ପୁଣି ଭ୍ରାନ୍ତ ରୂପେ ବିବେଚିତ ନ ହେବା ପାଇଁ ଏହା ଥରକର ପାଇଁ ସୁଦ୍ଧା ସେପରି ଆଚରଣ ବିଶିଷ୍ଟ ହୋଇ ପ୍ରସ୍ତୁତ ହୋଇନାହିଁ। ଭ୍ରାନ୍ତ ରୂପେ ବିବେଚିତ ହେବା ନିମନ୍ତେ ପରମେଶ୍ୱରଙ୍କ ବଚନଟି ଥରକର ପାଇଁ ସୁଦ୍ଧା ଅସଫଳ ବୋଲି ବିବେଚିତ ହୋଇନାହିଁ, ତାହିଁ ଭିନ୍ନତାର ବିଷୟ ଅଟେ। ବର୍ତ୍ତମାନ ଆପଣମାନେ ବୁଝନ୍ତୁ, ପରମେଶ୍ୱର ସ୍ୱୟଂରୁ ବାଇବଲକୁ ଲେଖିଥିଲେ।
ପୁଣି ପରମେଶ୍ୱର କଥା କହିପାରନ୍ତି। ସେ ଯେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ମୂଷା ଏପରି କହିଥିଲେ, ଜିରେମିଆ ଏପରି କହିଥିଲେ ଯେ ସେ ମୋହର ମୁଖରେ ଆପଣାର ସକଳ ବାକ୍ୟକୁ ଦାନ କଲେ। ଆଉ ପରମେଶ୍ୱର ଲେଖିପାରନ୍ତି, ସେ ଆପଣା ଅଙ୍ଗୁଳିରେ ଦଶ ଆଜ୍ଞାକୁ ଲେଖିଥିଲେ, ସେ ବାବିଲର କାନ୍ଥରେ ଦିନେ ଲେଖିଥିଲେ। ଆଉ ମନେ ରଖିଥାନ୍ତୁ, କେବଳ ପୁରାତନ ନିୟମରେ ଭାଗବତୀଗଣ 2000 ଥର ପ୍ରକାଶ କରି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏପରି କହିଥିଲେ। ପରମେଶ୍ୱର କଥା କହିପାରନ୍ତି, ପରମେଶ୍ୱର ଲେଖିପାରନ୍ତି, ନିଶ୍ଚିତ ରୂପେ ସେପରି କରନ୍ତି। ମାଥିଉ, ମାର୍କ, ଲୁକ, ଯୋହନ ଆଦି ସୁସମାଚାରର ପ୍ରାୟ 90% ବଚନ ପରମେଶ୍ୱରଙ୍କ ନିଜସ୍ୱ ବାକ୍ୟ ଅଟେ, କାରଣ ଯୀଶୁଖ୍ରୀଷ୍ଟ ସେଗୁଡ଼ାକୁ ସ୍ୱୟଂରୁ କହୁଅଛନ୍ତି। ତେଣୁ ଈଶ୍ୱର ଯଦି ଲେଖିପାରନ୍ତି, ଈଶ୍ୱର ଯଦି ପାଠ କରିପାରନ୍ତି, ଈଶ୍ୱର ଯଦି କଥା କହିପାରନ୍ତି, ତେବେ ସେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ସେହି ସମାନ ଧରଣର କାର୍ଯ୍ୟକୁ କରାଇ ପାରନ୍ତି ନାହିଁ କି? ସେ ମୂଷାଙ୍କୁ ଏପରି କହିନଥିଲେ କି କିଏ ଜଣେ ମନୁଷ୍ୟକୁ ମୁକ ଅଭା ତାହାକୁ ବାକ୍ୟପଟ କରିବାକୁ କ୍ଷମତା ଦିଅନ୍ତି? ପରମେଶ୍ୱର ଭାବବାଦୀମାନଙ୍କ ଦ୍ୱାରା ବାଇବଲକୁ ଲେଖିଥିଲେ, ତାଙ୍କର କାର୍ଯ୍ୟ କରିବାର ପନ୍ଥାଟି ଏହା ହିଁ ଅଟେ। ଆଉ ପ୍ରତିଟି ଥର ମଣ୍ଡଳୀ ଯେତେବେଳେ ଅନ୍ୟମାନଙ୍କ ସହିତ ମିଳିମିଶି ଯାଏ, ଆଉ ସେମାନେ ଯେ ତାହାକୁ କରିବେ, ସେ ବିଷୟକୁ ପରମେଶ୍ୱର ପୂର୍ବରୁ ଜାଣିଥିଲେ, ଯେହେତୁ ସବୁକିଛି ବିଷୟକୁ ସେ ପୂର୍ବରୁ ଅବଗତ ଥିଲେ। ତେଣୁ ସେହି ନିରୂପିତ ଯୁଗଟି ନିମନ୍ତେ ସେ ଆପଣାର ଜଣେ ନିର୍ଦ୍ଦିଷ୍ଟ ଭାବବାଦୀଙ୍କୁ ପ୍ରସ୍ତୁତ ରଖିଥିଲେ, ଆଉ ଆପଣାର ପ୍ରକଟିତ ବଚନର ସକଳ ପ୍ରକାର ଚିହ୍ନ ଆଉ ଅଦ୍ଭୁତ ଧରଣର କର୍ମ ଦ୍ୱାରା ଆପଣା ନିରୂପିତ ଲୋକମାନଙ୍କୁ ଆହ୍ୱାନ କରିଥିଲେ। ତତ୍ପରେ ଆପଣା ବଚନର ସିଦ୍ଧତା ଦ୍ୱାରା ସେ ସେମାନଙ୍କୁ ଡାକିଥିଲେ, ପୁଣି ସେ ଯେପରି ପ୍ରତିଜ୍ଞା କରିଥିଲେ ତଦନୁସାରେ ବାକ୍ୟର ସହିତ ସକଳ ଚିହ୍ନକୁ ଅନୁବର୍ତ୍ତି କରାଇ ଆପଣାର ମନୋତମାନଙ୍କୁ ସେ ଆହ୍ୱାନ କରିଥିଲେ। ସେ ତ ଯୋଗ୍ୟ ବ୍ୟାଖ୍ୟାକୁ ଦିଅନ୍ତି, ଏହି ଜଣେ ଭାବବାଦୀ ସ୍ୱୟଂରୁ ପ୍ରକଟିତ ହେଲା ଉତ୍ତରେ ସେ ତାହାକୁ ଦାନ କରନ୍ତି। ଯେଉଁ ମନୋନୀତ ମାନଙ୍କୁ ସେ ପ୍ରେରଣ କରିଥିଲେ ସେମାନଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ତାଙ୍କୁ ହତାଦର କରିଥିଲେ। ପୁଣି ପ୍ରତ୍ୟେକ ଘଟଣାକୁ ପରୀକ୍ଷା ନିରୀକ୍ଷା କରି ଦେଖନ୍ତୁ, ଆଉ ତାହା ଉଚିତ ହେବା ଅନୁଚିତ ସେ କଥାକୁ ଧ୍ୟାନ ଦିଅନ୍ତୁ। କେବଳ ସେହିମାନଙ୍କୁ ଯେଉଁମାନଙ୍କୁ ପରମେଶ୍ୱର ପ୍ରେରଣ କଲେ ସେହିମାନଙ୍କୁ ଲକ୍ଷ୍ୟ କରନ୍ତୁ। ସେ ଆପଣା ଲୋକମାନଙ୍କ ନିକଟକୁ ଆସିଲେ, ମାତ୍ର ତାଙ୍କର ନିଜ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ, ମାତ୍ର ଯେତେ ଲୋକ ତାଙ୍କୁ ଗ୍ରହଣ କଲେ ସେମାନଙ୍କୁ ସେ ପରମେଶ୍ୱରଙ୍କ ସନ୍ତାନଗଣ ହେବା ନିମନ୍ତେ ଅଧିକାର ଦେଲେ। ଲକ୍ଷ୍ୟ କରନ୍ତୁ, ସେପରି ନୁହେଁ। ବଚନର ପ୍ରତିଟି ପରୀକ୍ଷାରେ, ପ୍ରତ୍ୟେକ ଘଟଣାରେ, ପୁଣି ପ୍ରତିଟି ଯୁଗର ଶେଷରେ କିମ୍ବା ପରିସ୍ଥିତିରେ କିମ୍ବା ସଂଯୋଜକର ସ୍ଥାନରେ ଏପରି ଧରଣର ଅଗ୍ରହଜନିତ କର୍ମ ହୋଇଆସିଅଛି, ଯେପରିକି ଏହି ସଂଗଠନର ଉପରେ ମୁଁ ବହୁଧା ପ୍ରଚାର କରିଆସିଅଛି। ନୋହଙ୍କ ଯୁଗର ଅବସ୍ଥାକୁ ଦୃଷ୍ଟିପାତ କରନ୍ତୁ। ବିଚାର ନିଷ୍ପତ୍ତି ହେବା ପୂର୍ବରୁ ସେହି ଜଗନ ବ୍ୟବସ୍ଥାକୁ ଲକ୍ଷ୍ୟ କରନ୍ତୁ, କଣ ଘଟିଲା? ନୋହ, ଏହା ତ ତାଙ୍କର ଆପଣା ପରିବାରଟି ଥିଲା ଯିଏକି ସେହି ବ୍ୟକ୍ତିଙ୍କୁ ବିଶ୍ୱାସ କଲା। ଅନ୍ୟମାନେ ତାଙ୍କୁ ସମାଲୋଚନା କଲେ, ଆଉ ସମସ୍ତ ପୃଥିବୀରେ ସର୍ବନାଶ ଘଟାଇଲେ। ଅବ୍ରାହମଙ୍କ ସମୟରେ କେବଳ ଅବ୍ରାହମଙ୍କ ଦଳଟି ହିଁ ବିଶ୍ୱାସ କଲେ। ଦୁଇ ଜଣ ସ୍ୱର୍ଗଦୂତ ଯେତେବେଳେ ସଦମକୁ ଗଲେ, ପୁଣି ସଦମୀମାନଙ୍କୁ ପ୍ରଚାର କଲେ, କେବଳ ଲୋଟ, ତାଙ୍କର ପତ୍ନୀ ଆଉ ଦୁଇ କନ୍ୟା ହିଁ ସେଠାରୁ ବାହାରି ଆସିଲେ। ପୁଣି ଲୋଟଙ୍କ ପତ୍ନୀ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଲବଣ ସ୍ତମ୍ଭରେ ପରିଣତ ହେଲେ। ମୂଷାଙ୍କର ଦିନମାନଙ୍କରେ ଇସ୍ରାଏଲ ମଧ୍ୟସ୍ଥିତ ନିର୍ବାଚିତ ଗଣ କେବଳ ବାହାରି ଆସିଲେ, ପୁଣି ଫାରୋ ରାଜା ତାଙ୍କୁ ଘୃଣା କଲେ। ଏଲିୟଙ୍କ ସମୟରେ 7000 ପୁରୁଷଙ୍କ ବ୍ୟତୀତ ପ୍ରାୟ ସମସ୍ତ ପ୍ରଜା ଅନ୍ୟମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏପରିକି ସମ୍ପୂର୍ଣ୍ଣ ରାଷ୍ଟ୍ର ତାଙ୍କୁ ଘୃଣା କଲେ। ଜିରିମିଆଙ୍କ ସମୟରେ ଏପରିକି ସେମାନେ ତାଙ୍କ ପୁରକୁ ଅପକ ଫଳଗୁଡ଼ାକୁ ଫୋପାଡ଼ିଥିଲେ, ପୁଣି ତାଙ୍କୁ ଭଣ୍ଡ ବ୍ୟକ୍ତି ବୋଲି କହିଥିଲେ, କାରଣ ସେ ଆପଣାର ଉଭୟ ପାର୍ଶ୍ୱକୁ ପରକୁ ପର ଲେଉଟି ଅନେକ ଦିନ ଧରି ଶୋଇ ରହିଥିଲେ। ତତ୍ପରେ ବସ୍ତୁଗୁଡ଼ାକୁ ଗ୍ରହଣ କରିନେଲେ, ଆଉ ତଦ୍ୱାରା କେତେକ ସାଙ୍କେତିକ ଚିହ୍ନକୁ ପ୍ରଦର୍ଶନ କଲେ, ଆଉ ସେମାନେ ତାଙ୍କୁ ଅଗ୍ରାହ୍ୟ କରିଥିଲେ। ଭାଓବାଦୀ ଇସାଇୟ, ସେ ତ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଏତେ ଅଧିକ ରୂପେ ଦୋଷାରୋପ କରି କହିଥିଲେ ଯେ ପରିଶେଷରେ ସେମାନେ କରତ ଦ୍ୱାରା ତାଙ୍କୁ ଦୁଇଗଣ କରି କାଟି ପକାଇଥିଲେ। ସତ୍ୟ କଥା ଅଟେ। ବାପ୍ତିଜକ ଯୋହନ ସେ ପ୍ରାନ୍ତରସ୍ଥ ଜଣେ ଜଙ୍ଗଲୀ ବ୍ୟକ୍ତି ଥିଲେ, ଉଚ୍ଚ ଶବ୍ଦ କରୁଥିବା କେହି ଜଣେ ପାଗଳ ବ୍ୟକ୍ତି ପରିଥିଲେ। ମଣ୍ଡଳୀ ରୂପେ ବିବେଚନା କରି ଯେଉଁ ଶିଷ୍ୟମାନଙ୍କୁ ସେ ଯୀଶୁଖ୍ରୀଷ୍ଟଙ୍କୁ ସମର୍ପଣ କରିଥିଲେ ସେମାନଙ୍କ ବ୍ୟତୀତ ଅନ୍ୟମାନେ, ଏହା ସେଇଠାରେ ରହିଛି। ଜୋହନ ଏକ ପ୍ରଜାବର୍ଗଙ୍କୁ ପ୍ରଶ୍ନ କଲେ, ସେ କେତେ ଜଣଙ୍କୁ ହାସଲ କଲେ? ଆପଣ ମାନେ ତ ଆଙ୍ଗୁଳି ଗୁଡାକରେ ସେମାନଙ୍କ ସଂଖ୍ୟାକୁ ଗଣି ଦେଇପାରନ୍ତି। ଯୀଶୁ ଆସି ଯେତେବେଳେ ଉପସ୍ଥିତ ହେଲେ ସେତେବେଳେ ଜୋହନ କେତେ ଶିଷ୍ୟଙ୍କୁ ସମାପନ କରିଥିଲେ ସେମାନଙ୍କୁ ଆପଣ ମାନେ ଆଙ୍ଗୁଳିରେ ଗଣି ଦେଇପାରନ୍ତି। ତେବେ ତାଙ୍କ ଦ୍ୱିତୀୟ ଆଗମନ ସମୟରେ କିପରି ଧରଣର ଅବସ୍ଥାଟିଏ ଯେ ଦେଖିବାକୁ ମିଳିବ, ଏହାରି ଉପରେ ଟିକେ ବିଚାର କରନ୍ତୁ। ତଥାପି ବାଇବଲର କେତେକ ଯୋଗ୍ୟ ବିଶ୍ୱାସୀ ଏହି ଯୁଗର ନିମନ୍ତେ ବାକ୍ୟକୁ ଏପରି ସୁସ୍ପଷ୍ଟ ରୂପେ ପ୍ରକଟିତ ହୋଇଥିବା ଯେତେବେଳେ ଲକ୍ଷ୍ୟ କରନ୍ତି, ସେମାନେ ବିଶ୍ୱାସ କରନ୍ତି। ତହିଁରୁ ସେମାନଙ୍କୁ ଦୂରେଇ ରଖିବାର କୌଣସି ପନ୍ଥା ଆଉ ରହେ ନାହିଁ, ଏହାକୁ ମୁଁ ବିଶ୍ୱାସ କରେ। ଏପରିକି ସେମାନେ ଆପଣାର ସାକ୍ଷ୍ୟକୁ ନିଜର ରକ୍ତରେ ମୋହରିତ କରନ୍ତି, ସେମାନେ ଏହାକୁ ବିଶ୍ୱାସ କରନ୍ତି। ସେତେବେଳେ ଏହା ସେମାନଙ୍କ ପାଇଁ ବିବେଚିତ ହୁଏ, ପୂର୍ବରୁ ନିର୍ମିତ ହୋଇସାରିଥିବା ଲୋକମାନଙ୍କ ନିମନ୍ତେ ଏହା ବିବେଚିତ ହୋଇଥାଏ। ଅର୍ଥାତ୍ ଏକ ନିଶ୍ଚିତ ଯୁଗରେ ଯିଏ ଏହାକୁ ଲକ୍ଷ୍ୟ କରେ ଆଉ ବିଶ୍ୱାସ କରେ ତାହା ନିମନ୍ତେ ବିବେଚିତ ହୁଏ। ଅନ୍ୟମାନେ ଏହାକୁ ଆଦୌ ବୁଝିପାରନ୍ତି ନାହିଁ, ସେମାନେ ଅନ୍ଧ ହୋଇସାରିଛନ୍ତି। ଆପଣମାନେ ପଚାରନ୍ତି, ସେମାନେ ଏହାକୁ ଆଦୌ ବୁଝିପାରନ୍ତି ନାହିଁ, ପୁଣି ଠିକ ବାଲାମ ପରି ଅଟନ୍ତି। ଏହି ବିଷୟଟିକୁ ବାଲାମ କାହିଁକି ବୁଝିପାରିଲେ ନାହିଁ? ସେ ପୁଣି ଅଭିଷେକ ଲାଭ କରିଥିବା ଜଣେ ଭାବରୀ ଥିଲେ, ଫାରୋ ଏହାକୁ କାହିଁକି ବୁଝିପାରିଲେ ନାହିଁ? ଯେତେବେଳେ ପରମେଶ୍ୱରଙ୍କ ପରାକ୍ରମୀ ହସ୍ତକୁ ଅବତରିତ ହୋଇ ଆସିଥିବା ସେ ଦେଖିଲେ, ପୁଣି ସେହି ସ୍ଥାନରେ ସକଳ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ କରିଥିବାର ଦେଖିଲେ, ଏହା ତ ତାଙ୍କର ହୃଦୟକୁ କେବଳ କଠିନ କଲା, ତାହା ଯଥାର୍ଥ ବିଷୟ ଅଟେ ନା? ସ୍ୱୟଂରୁ ଜଣେ ଜିହୁଦୀ ହୋଇଥିଲେ ସୁଦ୍ଧା ଦାତନ ଏହାକୁ କାହିଁକି ବୁଝିପାରିଲେ ନାହିଁ? ସେହି ଅନ୍ୟ ସ୍ଥାନରୁ ଯଥାର୍ଥ ରୂପେ ବାହାରି ଆସିଲେ, ତୁଫ ସାଗର ମଧ୍ୟ ଦେଇ ପାର କରି ଆସିଲେ, ପୁଣି ଯେଉଁ ମାନ୍ନା ପ୍ରତ୍ୟହ ରାତ୍ରିକାଳରେ ସ୍ୱର୍ଗରୁ ପତିତ ହେଲା ତାହାକୁ ଭୋଜନ କଲେ, ପ୍ରତିଦିନ ତାଜା ହୋଇ ତାହା ପଡୁଥିଲା, ତଥାପି ସେ ଏହାକୁ ବୁଝିପାରିଲେ ନାହିଁ। କୋରହ ଏହାକୁ କାହିଁକି ବୁଝିପାରିଲେ ନାହିଁ? କେଓଫା ଏହାକୁ କାହିଁକି ବୁଝିପାରିଲେ ନାହିଁ? ସେହି ସମୟରେ ସେ ତ ପୁଣି ଜଗତ ଜଣେ ଅତି ଧାର୍ମିକ ବ୍ୟକ୍ତି ଥିଲେ, ସେହି ବ୍ୟକ୍ତି ଜଣକ ଯେ ମସିହ ଥିଲେ, ଏ କଥାକୁ ସେ କାହିଁକି ବୁଝିଲେ ନାହିଁ? ଜିହୁଦା ଏହାକୁ କାହିଁକି ବୁଝିପାରିଲା ନାହିଁ? ଜିହୁଦା ତ ପୁଣି ସେମାନଙ୍କ ସଙ୍ଗୀ ଥିଲା, ସେମାନଙ୍କ ସହିତ ଗମନାଗମନ କରୁଥିଲା, ସେମାନଙ୍କ ସହିତ ଆଶ୍ଚର୍ଯ୍ୟ କର୍ମଗୁଡାକୁ ସମ୍ପାଦନ କରୁଥିଲା, ତଥାପି ବଚନକୁ ନିହାତି ପକ୍ଷେ ସଫଳ ହେବାକୁ ହିଁ ଥିଲା। ସେହି ସ୍ଥାନଟିକୁ ଗ୍ରହଣ କରିନେବା ନିମନ୍ତେ ସେମାନେ ଯେ ଉଦ୍ଦିତ ହେଲେ, ସେ କଥାକୁ ବାଇବଲ ପ୍ରକାଶ କରି କହେ, ସେହି ଉଦ୍ଦେଶ୍ୟ ନିମନ୍ତେ ସେମାନେ ଉତ୍ଥିତ ହେଲେ, ତାହା ହିଁ ନିରାଟର ସତ୍ୟ କଥା ଅଟେ। ସେହି କଥାକୁ ରୋମିଓ 8 ଅଧ୍ୟାୟ କହେ, ବିଶ୍ୱାସୀଗଣ ଯେ ଆପଣାର ଯୁଗରେ ବଚନ ଦେହଧାରୀ ହୋଇଥିବାର ବିଷୟକୁ ବୁଝିପାରନ୍ତି, ସେ କଥାକୁ ପରମେଶ୍ୱର ସ୍ୱୟଂରୁ କହୁଅଛନ୍ତି। ବର୍ତ୍ତମାନ ସେମାନଙ୍କ ପରି ପ୍ରକୃତ ବିଶ୍ୱାସୀଗଣ, ସେହି 7000 ସଂଖ୍ୟକ ବିଶ୍ୱାସୀଗଣ, କିମ୍ବା ତାହା କଣ 700 ଜଣଙ୍କର ସମଷ୍ଟି ଥିଲା କି? ଏଲିଓଙ୍କ ସମୟ ମିଳିଥିବା ସମୁଦାୟ ତାହା ହିଁ ଥିଲା 7000 ଜଣ। ଏହା ନିରାଟର ସତ୍ୟ କଥା ଅଟେ କି? 2-3 କୋଟି ଜନତାଙ୍କ ମଧ୍ୟରୁ କେବଳ 7000 ଜଣ ଏଲିଓଙ୍କ ସମୟରେ ମିଳିଥିଲେ, ଯେଉଁମାନେ ପ୍ରକୃତରେ ବୁଝିଥିଲେ ଯେ ତାହା ସତ୍ୟ କଥା ଥିଲା। କଷ୍ଟେ ଜନସଂଖ୍ୟାର 1% ମଧ୍ୟ ନଥିଲେ, ତଥାପି ଏହା ଯେ ନିରାଟର ସତ୍ୟ କଥା ଥିଲା ସେ କଥାକୁ ସେମାନେ ବୁଝିଥିଲେ। ସେମାନେ ଈଶ୍ୱରଙ୍କୁ ପ୍ରଗଟିତ ହୋଇଥିବାର ଦେଖିଥିଲେ। ସେହି ବୃଦ୍ଧା ବିଧବା ଜଣକ ଯାହାଙ୍କ ନିକଟକୁ ଏଲିଓ ପ୍ରେରିତ ହୋଇଥିଲେ, ସେ କେତେକ କାଠ ସାଉଁଟିବା ପାଇଁ ଯାଇଥିଲେ, ପିଠା ପ୍ରସ୍ତୁତ କରିବା ଅଭିପ୍ରାୟରେ କାଠ ଗୋଟାଇବାକୁ ଯାଇଥିଲେ, ଯାହାକି ତାଙ୍କ ପାଇଁ ପୁଣି ତାଙ୍କ ପୁତ୍ର ପାଇଁ ପିଠାଟିଏ ପ୍ରସ୍ତୁତ କରିବାକୁ ସେତିକି ମାତ୍ର ସମ୍ବଳ ଥିଲା, ଆଉ ତତ୍ପରେ ମରଣ ଅପେକ୍ଷାରେ ରହିଥିଲେ। ତଥାପି ଏଲିଓଙ୍କୁ ଲକ୍ଷ୍ୟ କରନ୍ତୁ, ସେ କହିଥିଲେ, ପ୍ରଥମେ ମୋ ପାଇଁ ଖଣ୍ଡେ ପ୍ରସ୍ତୁତ କରି ଆଣ। ଯେହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ଯେତେଦିନ ଯାଏ ପ୍ରଭୁ ପରମେଶ୍ୱର ଭୂମିରେ ବର୍ଷା ନ ବର୍ଷାନ୍ତି, ସେହିଦିନ ପର୍ଯ୍ୟନ୍ତ କଳସର ଅଟା ଶେଷ ହେବ ନାହିଁ, କିମ୍ବା ପାତ୍ରରେ ତେଲର ଅଭାବ ହେବ ନାହିଁ। କୌଣସି ପ୍ରକାରେ କିଛି ପ୍ରଶ୍ନ କରେ ନାହିଁ, ସେ ତ ଯଥାଶୀଘ୍ର ସମ୍ବଳକୁ ନେଲେ, ତହିଁରେ ପିଠା ପ୍ରସ୍ତୁତ କରି ତାହା ଏଲିଓଙ୍କୁ ଦେଲେ, କହିଥିଲେ, ସର୍ବପ୍ରଥମେ ମୋ ପାଇଁ ଖଣ୍ଡେ ପ୍ରସ୍ତୁତ କର, ତତ୍ପରେ ଫେରିଯାଇ ତୁମ୍ଭର ଆଉ ତୁମର ପୁତ୍ର ପାଇଁ ପ୍ରସ୍ତୁତ କର। ଯେହେତୁ ସେ ଉକ୍ତ ବ୍ୟକ୍ତିଙ୍କର ବାକ୍ୟକୁ ଶୁଣିଥିଲେ, ପୁଣି ତାଙ୍କରି ଆଡ଼କୁ ଚାହିଁ ଦେଖିଥିଲେ, ସେ ତ ପୂର୍ବରୁ ନିରୂପିତ ହୋଇସାରିଥିବା ଏକ ବୀଜ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏପରି କହନ୍ତି, ସେଠାରେ ଆଉ ଜଣେ ବିଧର୍ମୀ ବ୍ୟକ୍ତି ପୁନଶ୍ଚ ଆସି ଉପସ୍ଥିତ ହେଲାଣି, ତାଙ୍କ ଯୋଗୁଁ ଈଶ୍ୱର ଆମମାନଙ୍କୁ ପୁନର୍ବାର ଅଭିଶାପ ଦେଇଛନ୍ତି। ମନେ ରଖିଥାନ୍ତୁ, ଏଲିଓ କହିଥିଲେ, ତୁମ୍ଭେ ଇସ୍ରାଏଲକୁ ଦୁଃଖ ଦେଇଥିବା ସେହି ବ୍ୟକ୍ତିଟି ଅଟ। ସେ କହିଥିଲେ ଇସ୍ରାଏଲକୁ ଦୁଃଖ ଯାତ୍ରା ଦେଉଥିବା ବ୍ୟକ୍ତି ଜଣକ ତୁମେ ହିଁ ଅଟ। କିଏ ଯେ ପରମେଶ୍ୱରଙ୍କର ଅଟନ୍ତି ତାକୁ ଧ୍ୟାନ ଦିଅନ୍ତୁ। ସେ କାହାଣୀ ବଚନକୁ ପ୍ରକାଶ କରି କହୁଥିଲେ, ଆପଣଙ୍କ ନିଜସ୍ୱ ବଚନକୁ ସେ ପରିଚିତ କରାଉଥିଲେ। ପୁଣି ଏହି ଉଦ୍ଦେଶ୍ୟରେ ଚିର ନିମନ୍ତେ ସେମାନେ ଯେ ଉଦିତ ହୋଇଥିଲେ ସେପରି ଏକ ବିଷୟକୁ ବାଇବଲ ପରିଚିତ କରାଏ। କିନ୍ତୁ ଯେତେବେଳେ ସେହି ଅବିଶ୍ୱାସ ଜନକ ପରିଚୟକୁ ଆସିଥାଏ, ତଥାପି ଜଣେ ପ୍ରକୃତ ବିଶ୍ୱାସୀ ସେହି ଯୁଗର ବକ୍ତରଟିକୁ ପ୍ରଗଟିତ ହୋଇଥିବା କଥାକୁ ଯେତେବେଳେ ଲକ୍ଷ୍ୟ କରିପାରିଥାଏ, ପରମେଶ୍ୱର ମନୁଷ୍ୟର ଉତ୍ସାହ ଦ୍ୱାରା କଥା କହୁଛନ୍ତି, ପୁଣି ସେ ଯେ କଣ କରିବେ ଯାହାକୁ ସେ କହିଥିଲେ ତାକୁ ସେ ପ୍ରକୃତ କିପରି ଭାବରେ କରୁଅଛନ୍ତି ତାହାକୁ ପରିଚିତ କଲେ ପୁଣି ଏହା ହିଁ ତାହାକୁ ସମାଧାନ କରେ। ତତ୍ପରେ ଏହାର ଅନ୍ୟାନ୍ୟ ବିଷୟକୁ ଧ୍ୟାନ ଦିଅନ୍ତୁ। ଚିହ୍ନ ଗୁଡାକୁ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ଯଦି ଚିହ୍ନ ଗୁଡିକକୁ ଆପଣମାନେ ଧ୍ୟାନ ଦିଅନ୍ତି, ତେବେ ଜଗତ ପରି ନିଶ୍ଚିତ ରୂପେ ଆପଣମାନେ ମୂର୍ଖ ବୋଲି ବିବେଚିତ ହେବେ। ଭଣ୍ଡ ଭାବଦିଗର ଉତ୍ଥିତ ହେବେ, ପୁଣି ମନୋନୀତ ମାନଙ୍କୁ ଭ୍ରାନ୍ତ କରିବା ନିମନ୍ତେ ସେମାନେ ବିଭିନ୍ନ ଚିହ୍ନ ପୁଣି ଅଦ୍ଭୁତ ଲକ୍ଷଣ ଗୁଡାକୁ ଦେଖାଇବେ। ବଚନକୁ ଧ୍ୟାନ ଦେଇ ଦେଖନ୍ତୁ, ସେହି ସବୁ ଯାଜକ ସମ୍ପ୍ରଦାୟକୁ ଧ୍ୟାନ ଦିଅନ୍ତୁ, ସେହି ଭାବବାଦୀ ଗଣଙ୍କୁ ଧ୍ୟାନ ଦିଅନ୍ତୁ, ସେହି ସ୍ଥାନରେ ଏବ୍ରିୟ ଭାବବାଦୀଙ୍କୁ ଉପସ୍ଥିତ ଥିବାର ଲକ୍ଷ୍ୟ କରନ୍ତୁ। ହଁ, ସେହି ସ୍ଥାନରେ ସିଦିକୀୟ ଦୁଇଟା ବିରାଟ ଶୃଙ୍ଗକୁ ଧରି ଉପସ୍ଥିତ ଥିଲେ, ଆଉ କହୁଥିଲେ ମୁଁ ପରମେଶ୍ୱରଙ୍କ ଠାରୁ ଅଭିଷେକ ଲାଭ କରିଥିବା ଜଣେ ଭାବବାଦୀ ଅଟେ। ଏହା ସତ୍ୟ କଥା ଅଟେ। ସେତେବେଳେ ଠିକ ଏହି ସମୟରେ ମୋ ସହିତ 399 ଜଣ ଭାବବାଦୀ ସଙ୍ଗୀ ହୋଇ ରହିଅଛନ୍ତି। ପୁଣି ପବିତ୍ର ଆତ୍ମା ଆମମାନଙ୍କ ଉପରେ ଅବସ୍ଥାନ କରି ରହିଅଛନ୍ତି, ସିଦ୍ଧ କରୁଅଛନ୍ତି, ପୁଣି କହୁଅଛନ୍ତି ଯେ ସେହି ଭୂଖଣ୍ଡଟି ଆମମାନଙ୍କର ଅଧିକାର ଅଟେ। ତେଣୁ ଆସ ସେଠାକୁ ଅଗ୍ରସର ହୋଇ ତାହାକୁ ଆମମାନଙ୍କ ହସ୍ତଗତ କରି ନେବା। ଆଉ ଏହି ଆହବ ଏହି ଦୁଇଟି ଶୃଙ୍ଗ ଦ୍ୱାରା ଆପଣ ନିଜ ଶତ୍ରୁମାନଙ୍କୁ ଏହି ଭୂଖଣ୍ଡରୁ ଘୁଷି ପକାଇ ତଳିଦେବେ, କାରଣ ଈଶ୍ୱର ସେ ଭୂଖଣ୍ଡଟିକୁ ଆମମାନଙ୍କୁ ପ୍ରଦାନ କରିଥିଲେ। ସେହି ଧାର୍ମିକ ବ୍ୟକ୍ତିଙ୍କୁ, ସେହି ଉତ୍ତମ ଆଚରଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଧ୍ୟାନ ଦିଅନ୍ତୁ, ଝିଅ ସାପଟଙ୍କୁ ଧ୍ୟାନ ଦିଅନ୍ତୁ। ସେ ପଚାରିଲେ ଆପଣଙ୍କ ନିକଟରେ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ନାହାନ୍ତି କି? ପୁଣି ଅନ୍ୟ ଜଣେ କାହିଁକି? ଏଠାରେ 400 ଜଣ ଏକମତ ପୋଷଣ କରି ଉପସ୍ଥିତ ଥିଲେ। ସେ କହିଥିଲେ ହଁ ଅଛି, ଏଠାରେ ଆମମାନଙ୍କ ଅଞ୍ଚଳରେ ଆଉ ଜଣେ ବ୍ୟକ୍ତି ଅଛନ୍ତି, କିନ୍ତୁ ମୁଁ ତାଙ୍କୁ ଘୃଣା କରେ। ସେ ତ ସବୁବେଳେ ଆମ୍ଭମାନଙ୍କ ବିରୁଦ୍ଧରେ ଚିତ୍କାର କରୁଅଛନ୍ତି। ପୁଣି ଆମ୍ଭେମାନେ ସମସ୍ତେ ଯେ କେଡ଼େ ପାପୀ ଆଉ ଅଧମଠୁ ସେ କଥାଟିକୁ ଆମମାନଙ୍କୁ ସବୁବେଳେ କହୁଅଛନ୍ତି, ଆଉ ସେପରି ଧରଣର କେତେକ କଟୁକ୍ତିକୁ ପ୍ରଦାନ କରୁଅଛନ୍ତି। କହିଲେ ମୁଁ ତାଙ୍କୁ ଘୃଣା କରେ, ସେ ଜଣକ ମିଖାଏ ଅଟନ୍ତି, ଇଲମଙ୍କର ପୁତ୍ର ମିଖାଏ ଅଟନ୍ତି। ସେ କହିଥିଲେ ଓହୋ ରାଜା, ସେପରି କଥା ଆଦୌ ନ କହନ୍ତୁ, ଯାଇ ତାଙ୍କୁ ଏଠାକୁ ଘେନି ଆସନ୍ତୁ, ପୁଣି ସେ ଯେ କଣ କହନ୍ତି ଆସୁ ଆମେ ସମସ୍ତେ ସେ କଥାକୁ ଶୁଣୁ। ତେଣୁ ସେମାନେ କାହାଙ୍କୁ ସେଠାକୁ ଆଣି ଉପସ୍ଥିତ କରାଇଲେ। ସେ କହିଲେ ମୋତେ ଆଜି ରାତ୍ରି କେବଳ ସମୟଟିକୁ ପ୍ରଦାନ କରନ୍ତୁ, ପୁଣି ପ୍ରଭୁ ଏ ବିଷୟରେ କଣ ଯେ ଇଚ୍ଛା ପୋଷଣ କରନ୍ତି ସେ କଥା ମୋତେ ବୁଝିବାକୁ ଦିଅନ୍ତୁ। ଆହବ କହିଲେ ତୁମେ ସତ୍ୟ କଥା ବିନୁ ଅନ୍ୟ କିଛି ବିଷୟ ଯେ ମୋତେ ଆଦୌ କହିବ ନାହିଁ, ଏପରି ବିଷୟକୁ ମୁଁ ତୁମକୁ ଶପଥ କରାଇ କହେଁ। ତତ୍ପରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ପହଞ୍ଚିଲେ, ଆଉ କହିଲେ ଆପଣ ଯେବେ ଉତ୍ତମ ସହଭାଗିତା ମଧ୍ୟକୁ ଫେରିଯିବାକୁ ଚାହାନ୍ତି, ତେବେ ଅନ୍ୟମାନଙ୍କ ବାକ୍ୟ ପରି ଆପଣଙ୍କ ବାକ୍ୟ ହେଉ, ଆପଣ ସେହି ସମାନ କଥାକୁ କହନ୍ତୁ। ମିଖାଏ କହିଲେ ପରମେଶ୍ୱର ଯାହା କିଛି କହନ୍ତି ମୁଁ କେବଳ ତାହିଁ କହିବି, ବୁଝନ୍ତି ତ? ପରବର୍ତ୍ତୀ ଦିନର ପ୍ରାତଃକାଳରେ ସେମାନେ ବାହାରି ଆସିଲେ, ରାଜାଗଣ ସେମାନଙ୍କ ରାଜକୀୟ ବସ୍ତ୍ର ପରିଧାନ କଲେ, ନଗରସ୍ଥ ଫାଟକ ପାଖରେ ଇତିହାସରେ ବସିଲେ, ସବୁକିଛି ପ୍ରଚଳନ ବିଧି ସମ୍ପାଦିତ ହେଲା, ଆଉ ଭାବବାଦୀଗଣ ସେଠାରେ ଉପସ୍ଥିତ ହେଲେ, କହିଲେ ଏବେ ହେ ଭଣ୍ଡ ବ୍ୟକ୍ତି ଏହାରି ଉପରେ ତୁମେ କଣ କହିବାକୁ ଚାହଁ? କହିଲେ ସେଠାକୁ ଅଗ୍ରସର କରି ଯାଆନ୍ତୁ, କିନ୍ତୁ ମୁଁ ଇସ୍ରାଏଲକୁ ପାଳକ ବିହୀନ ବେଶପଲ ତୁଲ୍ୟ ଚତୁର୍ଦ୍ଦିଗକୁ ଛିନ୍ନ ଭିନ୍ନ ହୋଇ ରହିଥିବାର ଦେଖିଅଛି। ଏହି ଅନ୍ୟ ଭାବବାଦୀ ଜଣକ ଆପଣ ହାତ ବଢାଇ ମିଖାଏଙ୍କ ଗାଲକୁ ଚାପୁଡା ମାରିଲେ। ସେ ଭାବବାଦୀ ଜଣକ ଅନ୍ୟ ଜଣେ ଭାବବାଦୀଙ୍କୁ ତାଙ୍କ ମୁଖରେ ଚାପୁଡା ମାରିଲେ। ସେହି ଅଭିଷିକ୍ତ ଭାବବାଦୀଗଣ ସେଠାରେ ଦଣ୍ଡାୟମାନ ଥିଲେ, ଭାବବାଣୀ କରୁଥିଲେ, ଜଣଙ୍କର ବିରୁଦ୍ଧରେ 400 ଜଣ ଏକମତ ହୋଇ କହୁଥିଲେ, ଯାହାକି ପ୍ରକୃତରେ ବହୁତ ଦୃଢ଼ ମତର ଏକ ବିଷୟ ଥିଲା। ତେଣୁ ଦଳେ ଲୋକଙ୍କ ମନ୍ତ୍ରଣା ସବୁବେଳେ ତାହା ଆଦୌ ସୁରକ୍ଷାର ଅବସ୍ଥାକୁ ଦିଏ ନାହିଁ। ସେମାନେ ଯେ କେଉଁ ପରିସ୍ଥିତି ମଧ୍ୟରେ ଉପନୀତ ଅଟନ୍ତି ତାହାରି ଉପରେ ସୁରକ୍ଷାଟି ନିର୍ଭର କରେ। ସେମାନେ ଯେ କାହାରି ଉପରେ ମନ୍ତ୍ରଣା ଦେଉଛନ୍ତି, ପୁଣି ସେମାନଙ୍କ ମନ୍ତ୍ରଣା ବିଷୟଟି ଯେ କଣ ଅଟେ ଏହାରି ଉପରେ ସୁରକ୍ଷା ନିର୍ଭର କରେ।
ସେହି ସ୍ଥାନରେ ରାଜାଙ୍କ ପାଇଁ ସୁରକ୍ଷାର କୌଣସି ପରିଚୟ ନଥିଲା। ପୁଣି ସେ ଏକ ତମ ଲୋକଙ୍କୁ ଗ୍ରହଣ କଲେ ଆଉ ସେମାନଙ୍କ ମନ୍ତ୍ରଣା ଯେ ଉଚିତ ମନ୍ତ୍ରଣା ଥିଲା ଏପରି ଭାବିଲେ। ତଥାପି ସେ ଯଦି କ୍ଷଣକର ପାଇଁ ସୁସ୍ଥ ହୋଇଥାନ୍ତେ ପୁଣି ଏଲିୟ ପ୍ରକୃତରେ କ'ଣ କହିଥିଲେ ସେ ବିଷୟ ଶାସ୍ତ୍ର ଗୁଡାକ ଯଦି ଅନ୍ୱେଷଣ କରି ବୁଝିଥାନ୍ତେ ତେବେ ଲାଭଦାୟକ ହୋଇଥାନ୍ତା। ତତ୍ପରେ ମିଖାୟ ଅନ୍ୟ କିଛି ବାକ୍ୟକୁ କଦାପି କହିପାରିନଥାନ୍ତେ। ସେ ଏ କଥାକୁ ଆଦୌ ଜାଣିଲେ ନାହିଁ, କିନ୍ତୁ ଏପରି ସମ୍ଭବ ହୋଇଥାନ୍ତା ଯେ ଏହାରି ମତେ ଈଶ୍ୱର ତାଙ୍କୁ କ୍ଷମା କରିଦେଇଥାନ୍ତେ। କିନ୍ତୁ ସର୍ବପ୍ରଥମେ ଜଣେ ମାଓବାଦୀ ହୋଇଥିବାରୁ ପରମେଶ୍ୱର ପୂର୍ବେ କ'ଣ କହିଥିଲେ ସେ କଥାକୁ ବୁଝି ଜାଣିବା ନିମନ୍ତେ ସେ ଈଶ୍ୱରଙ୍କ ସନ୍ନିକଟବର୍ତ୍ତୀ ହେଲେ। ପୁଣି ଈଶ୍ୱର ଯେ କ'ଣ କହିଥିଲେ ସେ କଥାକୁ ସେ ଜାଣିଲେ। ସେ କହିଲେ, ମୁଁ ପରମେଶ୍ୱରଙ୍କୁ ଏକ ଉଚ୍ଚ ସିଂହାସନ ଉପରେ ଉପବେଶନ କରିଥିବା ଦେଖିଲି। ଆଉ ସେ କହିଲେ, ତାଙ୍କର ମନ୍ତ୍ରଣାଦାତା ସକଳ ସଭାଜନ ତାଙ୍କୁ ସ୍ୱର୍ଗସ୍ଥାନରେ ଚାରିଆଡୁ ଘେରିଗଲେ। ଆଉ ଈଶ୍ୱର ପଚାରିଲେ, ଆମେମାନେ କାହାକୁ ସେ ସ୍ଥାନକୁ ଆହବଙ୍କ ନିକଟରେ ପଠାଇବା ଯେପରିକି ସେ ଏହି ସ୍ଥାନକୁ ଆସନ୍ତି। ପୁଣି ତାଙ୍କ ପାଇଁ କଥିତ ହୋଇଥିବା ଭାବବାଣୀ ଆମେ ତଦ୍ୱାରା ସଫଳ କରିପାରିବା। ସେହି ଭାବବାଣୀକୁ ଧ୍ୟାନ ଦିଅନ୍ତୁ, ଏଲିୟ ପୂର୍ବରୁ ସେ କଥାକୁ ଭାବବାଣୀ କରି କହିସାରିଥିଲେ। ତୁମ୍ଭର ରକ୍ତ କୁକୁର ଗୁଡାକ ଚାଟି ଖାଇବେ ଏପରି ଭାବବାଣୀ କହିଥିଲେ। ତତ୍ପରେ ସେ କହିଲେ, ସିଂହାସନର ନିମ୍ନ ଭାଗରୁ ଏକ ମିଥ୍ୟାବାଦୀ ଆତ୍ମାଙ୍କୁ ବାହାରି ଆସିବା ଘଟଣାକୁ ସେ ଦେଖିଲେ। ଈଶ୍ୱରଙ୍କ ସମୀପକୁ ତାହା ଆସିଲା ଆଉ କହିଲା, ମୁଁ ସେଠାକୁ ଯିବି, ପୁଣି ତାଙ୍କ ଭାବବାଦୀଙ୍କ ମୁଖରେ ପ୍ରବେଶ କରିବି, ଆହବଙ୍କ ସକଳ ଭାବବାଦୀଙ୍କ ମୁଖରେ ପ୍ରବେଶ କରିବି, ପୁଣି ମିଥ୍ୟା କଥାର ଭାବବାଣୀ ପ୍ରଚାର କରିବାକୁ ସେମାନଙ୍କୁ ପ୍ରେରିତ କରିବି। କାରଣ ପରମେଶ୍ୱର ଏ କଥାକୁ ଜାଣିଥିଲେ ଯେ ଏହି ବ୍ୟକ୍ତି ଜଣକ ଏପରି ଗର୍ବିତ ହୋଇସାରିଛନ୍ତି, ପୁଣି ଈଶ୍ୱର ସତ୍ତ୍ୱ ଜ୍ଞାନରେ ଏତେ ପାଣ୍ଡିତ୍ୟ ହାସଲ କରିସାରିଥିଲେ ଯେ ସେମାନେ ତଦ୍ୱାରା ବିଚାର କରୁଥିଲେ, ସେମାନେ ସବୁକିଛି ବ୍ୟବସ୍ଥାକୁ ଉପଯୁକ୍ତ ରୂପେ ଲାଭ କରିଥିଲେ ବୋଲି। ସେ ସମୟର ସୁଯୋଗ୍ୟ ବାକ୍ୟକୁ ସେମାନେ ଆଦୌ ବିଚାରକୁ ଆଣୁନଥିଲେ। ତେଣୁ ଈଶ୍ୱର କହିଲେ, ତୁମେ କୃତକାର୍ଯ୍ୟ ହେବ ଆଉ ସେଠାକୁ ଅଗ୍ରସର ଯାଅ। ପୁଣି ମିଖାୟ ସେପରି କଥାକୁ ଯେତେବେଳେ କହିଲେ, ସେମାନେ ଯେ ଏକ ଭ୍ରାନ୍ତ ଆତ୍ମାର ପ୍ରବଚନରେ ପରିଚିତ ହୋଇ ଭାବବାଣୀ କରୁଛନ୍ତି ଏପରି ବିଷୟକୁ କହିଲେ, ସେମାନଙ୍କୁ ଏପରି ଲାଗିଲା ଯେପରିକି ଦୂରଭାଷ ଯନ୍ତ୍ରରୁ ସେମାନେ ତାଳଖଣ୍ଡିକୁ ଜବରଦସ୍ତି ଟାଣି ବାହାର କରି ପକାଇଛନ୍ତି, କିମ୍ବା ବେତାଳ ଯନ୍ତ୍ରଟିକୁ ବନ୍ଦ କରିଦେଇଛନ୍ତି, କିମ୍ବା ଅନ୍ୟ କୌଣସି ଅପ୍ରୀତିକର କାର୍ଯ୍ୟଟିକୁ କରି ପକାଇଛନ୍ତି। ତାହା ଯେ ସେମାନଙ୍କ ବିରୁଦ୍ଧରେ ମତବ୍ୟକ୍ତ କରୁଅଛି ଯେପରି ଧର କଥାକୁ ସେମାନେ ଶୁଣିଲେ, ତେଣୁ ଉଠି ପଡିଲେ ଆଉ ବାହାରକୁ ଚାଲିଗଲେ। କିନ୍ତୁ କଣ ଘଟଣାରେ ଘଟିଲା ସେ ବିଷୟକୁ ଧ୍ୟାନ ଦିଅନ୍ତୁ। ଆଉ ଲିଖିତ ବାକ୍ୟକୁ ଆଧାର କରି ମିଖାୟଙ୍କୁ ତାଙ୍କର ଭାବବାଣୀ ବିଷୟକୁ ପରୀକ୍ଷା କରି ନେବାକୁ ପଡିଥିଲା। ସେହି ହେତୁରୁ ସେ ପ୍ରକୃତ ସତ୍ୟ କଥାକୁ ବୁଝିପାରିଥିଲେ। ସେ କହିଲେ, ମୁଁ ଯେତେବେଳେ ଫେରି ଆସିବି ଏହି ବ୍ୟକ୍ତିଟିକୁ କାରାଗାରରେ ନିକ୍ଷେପ କର, ଏହାକୁ ଦୁଃଖପୂର୍ଣ୍ଣ ଅନ୍ନ ଆଉ ଦୁଃଖପୂର୍ଣ୍ଣ ଜଳ ପାନ କରିବାକୁ ଦିଅ। ମୁଁ ଯେବେ କୁଶଳରେ ଫେରିବି ତତ୍ପରେ ମୁଁ ଏହା ସହିତ ଉପଯୁକ୍ତ ବିଚାର କରିବି। ସେ କହିଲେ, ତୁମ୍ଭେ ଯଦି ପ୍ରକୃତରେ ଫେରିଆସ ତେବେ ତ ଈଶ୍ୱର ମୋତେ ଆଦୌ କହିନଥିଲେ। ସେ କଥାକୁ ଜାଣିଥିଲେ। ଯେତେବେଳେ ସେ ବୁଝିଲେ ଯେ ତାଙ୍କର ଦେଖିଥିବା ଦର୍ଶନଟି ପ୍ରକୃତରେ ସେହି ଘଡ଼ିର ବଚନ ସହିତ ସମତୁଲ ଥିଲା, ଏହା ତ ଆହବଙ୍କ ପାଇଁ ସମୟ ଥିଲା। ହେ ଭାଇ ଆଉ ଭଉଣୀ, ଏହା ହିଁ ସେହି ଯୋଗ୍ୟ ସମୟ ଅଟେ। ପୁଣି ବାବିଲରୁ ଆହ୍ୱାନ ପାଇ ବାହାରି ଆସିବାର ଘଡ଼ି ଅଟେ। ସନ୍ଧ୍ୟାବେଳର ଶୋକ ଆଲୋକ ଏହି ସ୍ଥାନରେ ଅବସ୍ଥିତ। ଦିବସ ଥିବା ପର୍ଯ୍ୟନ୍ତ ଦିବସର ସନ୍ତାନ ହୋଇ ଗମନାଗମନ କରନ୍ତୁ। ଲକ୍ଷ୍ୟ କରନ୍ତୁ, ବଚନକୁ ପ୍ରଘଟିତ ହୋଇସାରିଥିବା ଘଟଣାକୁ ବିଶ୍ୱାସୀ ଦେଖିଲେ ପୁଣି ଏହାକୁ ବିଶ୍ୱାସ କଲେ। ଯୀଶୁ କହିଥିଲେ, ମୋହର ମେଷଗୁଡିକ ମୋହର ସ୍ୱରକୁ ଚିହ୍ନନ୍ତି, ମୋହର ବଚନକୁ ମୋହର ସକଳ ଚିହ୍ନକୁ, ଯାହାକି ଏହି ସମୟରେ ଯାହାକି ଏହି ସମୟ ପାଇଁ ଅଟେ ତାହାକୁ ଜାଣନ୍ତି। ଜଣେ ଅପରିଚିତ ଭଣ୍ଡ ବ୍ୟକ୍ତିର ସେମାନେ କଦାପି ଅନୁସରଣ କରିବେ ନାହିଁ। ବର୍ତ୍ତମାନ ଆମମାନଙ୍କ ବିଷୟବସ୍ତୁ ମଧ୍ୟକୁ ଆସନ୍ତୁ ପଦାର୍ପଣ କରିବା। ଯେହେତୁ ମୁଁ ଯେ ବହୁ ଦୂରକୁ ଚାଲିଯାଇଅଛି ସେପରି ଏକ ବିଷୟକୁ ମୁଁ ଲକ୍ଷ୍ୟ କରେ। ସେହି ପ୍ରାର୍ଥନାର ଧାଡ଼ିରେ ଉପସ୍ଥିତ ରହି ମୁଁ କେତେକ ବିଷୟକୁ ଗୁରୁତ୍ୱ ଦେଇ ପ୍ରକାଶ କରିବାକୁ ଇଚ୍ଛା କରୁଅଛି। କିଛି କ୍ଷଣ ପାଇଁ ବିଷୟବସ୍ତୁଟିକୁ ଆମମାନେ ବିଚାର ବିମର୍ଶ କରି ଦେଖିବାକୁ ମନସ୍ଥ କରିଅଛୁ। ଆସନ୍ତୁ ତାହାରି ପାଖକୁ ଫେରିଯିବା। ଭଲ କଥା, ବିଗତ ଦିନମାନଙ୍କରେ ଏହା ଯେପରି ସର୍ବଦା ହୋଇଥିଲା ତାହା ପୁନଃ ଏତେବେଳେ ଘଟିବ। ପରମେଶ୍ୱର ଆପଣା ଭାବବାଦୀ ଯୋହନଙ୍କୁ ଆପଣଙ୍କ ବଚନାନୁସାରେ ପ୍ରେରଣ କରିଥିଲେ, ଯେପରି ଭାବରେ ସେ ମଲାଖି ତୃତୀୟ ଅଧ୍ୟାୟ ପ୍ରତିକ୍ରିୟା କରି କହିଥିଲେ, ଦେଖ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିଅଛୁ, ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ଯୋହନ ଏହି ଏକ ପ୍ରକାରର ବିଷୟକୁ ସାକ୍ଷ୍ୟଦାନ କରିଥିଲେ।
ତତ୍ପରେ ଯିଶାୟ 43 ପଦରେ ମଧ୍ୟ ଆମମାନେ ଏହି ଭାବରେ ବିଷୟକୁ ଲାଭ କରୁଅଛୁ। ଯିଶାୟ କହିଥିଲେ ଜଣେ ଭଗବାଦୀଙ୍କ ରବ ଶୁଣାଯିବ, କେହି ଜଣେ ଅରଣ୍ୟ ମଧ୍ୟରେ ଉଚ୍ଚ ଶବ୍ଦ କରି କହୁଅଛି, ପ୍ରଭୁଙ୍କ ପଥ ପ୍ରସ୍ତୁତ କର। ଲକ୍ଷ୍ୟ କରନ୍ତି ତ, ଏହି ସବୁ ଭାବବାଣୀ କରାଯାଇଥିଲା। ଆଉ ଧ୍ୟାନ ଦିଅନ୍ତୁ, ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ଯେ ଧର୍ମଶାସ୍ତ୍ର ତାହାଙ୍କୁ ପରିଚିତ କରାଇଥିଲା। ସେମାନେ ତାଙ୍କୁ ଯେତେବେଳେ ପଚାରିଲେ ଆପଣ କିଏ, ଆପଣଙ୍କର ମସିହ ଅଟନ୍ତି, ସେ କହିଲେ ମୁଁ ସେଇ ଜଣକ ନୁହେଁ। ଆପଣ କଣ ଜିରିମି ଅଟନ୍ତି, ଭାବବାଦୀ ଗଣଙ୍କ ମଧ୍ୟରୁ କେହି ଜଣେ ଅଟନ୍ତି, ସେ କହିଲେ ମୁଁ ନୁହେଁ। କିନ୍ତୁ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରି ଘୋଷଣା କରୁଥିବା ସେ ବ୍ୟକ୍ତି ଜଣକ ମୁଁ ଅଟେ, ଯେପରିକି ଭାବବାଦୀ ଯିଶାୟ ଭାବବାଣୀ କରି କହିଥିଲେ। ସେମାନେ ଯେ ତାହାଙ୍କୁ ବିଶ୍ୱାସ କରିବେ ଏପରି ଆପଣମାନେ ଭରସା କରନ୍ତି କି? ଆଜ୍ଞା ନୁହେଁ। କାହିଁକି? ସେମାନଙ୍କ ମଣ୍ଡଳୀର ତରଫରୁ ସେ ଆସିନଥିଲେ, ସେ ସେମାନଙ୍କ ସଂଗଠନରୁ ଆସିନଥିଲେ। ବୁଝନ୍ତୁ, 9 ବର୍ଷ ବୟସରେ ସେ ପ୍ରାନ୍ତରକୁ ଚାଲିଯାଇଥିଲେ, ଆଉ 30 ବର୍ଷ ବୟସରେ ପ୍ରାନ୍ତରରୁ ସେ ବାହାରି ଆସିଥିଲେ। ତାଙ୍କର ସମାଚାରଟି ଧର୍ମ ବିଦ୍ୟାଳୟରୁ ମଧ୍ୟ ଅତି ଉଚ୍ଚକୋଟୀର ଥିଲା। ସେ ତ ସେ ବ୍ୟକ୍ତି ଜଣକ ଥିଲେ ଯାହାଙ୍କୁ ମସିହଙ୍କୁ ପରିଚୟ ପ୍ରଦାନ କରିବାର ଥିଲା। ଆଉ ପ୍ରତ୍ୟେକ ବ୍ୟକ୍ତି ବିଶେଷ ତାଙ୍କୁ ବିଭିନ୍ନ ଆଡ଼କୁ ଟଣା ଅଟଣା କରୁଥିଲେ। ତତ୍ପରେ ପରମେଶ୍ୱର ତାଙ୍କୁ ପ୍ରାନ୍ତର ମଧ୍ୟକୁ ପ୍ରେରଣ କଲେ। ତାଙ୍କ ପିତା ଜଖରିଆଙ୍କ ମୃତ୍ୟୁ ଉତ୍ତରେ ଈଶ୍ୱର ଯେପରି କର୍ମକୁ ସାଧନ କଲେ, ଆଉ ସେ ତ ପୁଣି ଜଣେ ଜାତକ ଥିଲେ, କିନ୍ତୁ ସେ ଆପଣା ପିତାଙ୍କର ମାର୍ଗକୁ ଆଦୌ ଅନୁସରଣ କଲେ ନାହିଁ। ଯେହେତୁ କେହି ଜଣେ ଭାବବାଦୀ ଏପରି ଧରଣର ବନ୍ଦୋବସ୍ତରୁ ଆଦୌ ବାହାରନ୍ତି ନାହିଁ। ସେମାନେ ତ କଷ୍ଟମୟ ସ୍ଥାନରୁ, ଅରଣ୍ୟରୁ ବାହାର ହୋଇ ଆସନ୍ତି। ସେମାନେ ଯେ କେଉଁ ସ୍ଥାନରୁ ଆସିଲେ, କିମ୍ବା ସେମାନେ ଦୃଶ୍ୟପଟ ମଧ୍ୟରେ କିପରି ଭାବେ ଆବିର୍ଭାବ ହେଲେ, କିମ୍ବା ସେମାନଙ୍କ ଜୀବନର ଇତିହାସ ସମ୍ବନ୍ଧରେ କେହି ଜଣେ ହେଲେ ବ୍ୟକ୍ତି ସୁଦ୍ଧା ଜାଣିନଥିଲାନ୍ତି। ସେମାନେ ତ ଯଥା ସମୟରେ ବାହାରି ଆସନ୍ତି, ଆଉ ବାକ୍ୟ ପ୍ରଚାର କରନ୍ତି, ତତ୍ପରେ ପରମେଶ୍ୱର ସେମାନଙ୍କୁ ପୁରସ୍କାର ଗ୍ରହଣ କରି ନିଅନ୍ତି, ପୁଣି ସେମାନେ ବହୁ ଦୂରକୁ ଚାଲିଯାଆନ୍ତି। ଏହି ବଂଶଧରକୁ ଦୋଷୀ ବୋଲି କହନ୍ତି, ଆଉ ମହାନ ଦିନର ଅପେକ୍ଷା ରହି ବାକ୍ୟ ମଧ୍ୟରେ ଅବସ୍ଥାନ କରି ଆଗକୁ ଅଗ୍ରସର କରନ୍ତି। ମଣ୍ଡଳୀ ତାଙ୍କୁ ବିଶ୍ୱାସ କଲା ନାହିଁ, ଯେହେତୁ ସେମାନଙ୍କର ଅପରିଚିତ ଥିଲେ। ସେମାନଙ୍କ ମଣ୍ଡଳୀର ଦସ୍ତାବିଜ ମଧ୍ୟରେ ତାଙ୍କର ଅଭିଷେକ ବିଷୟରେ କିଛି ଲେଖା ନଥିଲା, ସେହେତୁ ସେମାନେ ତାଙ୍କୁ ଅସ୍ୱୀକାର କଲେ। ସେମାନେ ଈଶ୍ୱରଙ୍କ ବଚନକୁ ଅତି ସାଧାରଣ ରୂପେ ପଦ ପରେ ପଦ ଆଦୌ ବୁଝିଲେ ନାହିଁ। ଦେଖନ୍ତୁ, ଧ୍ୟାନ ଦିଅନ୍ତି କି, 2 ବିଭିନ୍ନ ପୁସ୍ତକ ତାଙ୍କୁ ପରିଚିତ କରାଏ, ତା ମଲାଖି 3 ଅଧ୍ୟାୟ, ପୁଣି ଯିଶାୟ 43 ଅଧ୍ୟାୟ 3 ପଦରେ ରହିଅଛି। 2 ବିଭିନ୍ନ ପୁସ୍ତକ ତାଙ୍କୁ ପରିଚିତ କରାଏ, ତା ମଲାଖି 3 ଅଧ୍ୟାୟ, ପୁଣି ଯିଶାୟ 43 ଅଧ୍ୟାୟ 30 ପଦରେ ରହିଅଛି। ଦେଖନ୍ତୁ, ସେହି ଜଣେ ବ୍ୟକ୍ତି ଯେ ଆସୁଅଛନ୍ତି, ଏହି 2 ଧର୍ମଶାସ୍ତ୍ର ପୂର୍ବରୁ କହିସାରିଥିଲେ, ପ୍ରଭୁଙ୍କର ମାର୍ଗକୁ ପ୍ରସ୍ତୁତ କରିବା ନିମନ୍ତେ ସେ ଯେ ଆସୁଅଛନ୍ତି, ସେହି କଥାକୁ ପ୍ରମାଣିତ କରି କହିଥିଲେ ଯେ ଏହାର ସମସ୍ତ ଯୋଗ୍ୟତାକୁ ସଫଳ କରିଥିଲେ। ତାଙ୍କୁ ଜଣେ ଭାବବାଦୀ ହୋଇ ପରିଚିତ ହେବାକୁ ଥିଲା। ଆମ୍ଭେ ତୁମମାନଙ୍କ ନିକଟକୁ ଏଲିୟଙ୍କୁ ପ୍ରେରଣ କରିବୁ, ଆଉ ଅତିଶୟ ଜଙ୍ଗଲୀ ସ୍ୱଭାବରେ ଥାଇ ସେ ସେହି ସ୍ଥାନରେ ଉପସ୍ଥିତ ଥିଲେ। ତାଙ୍କର ସ୍ୱଭାବଟି ଏଲିୟଙ୍କ ସ୍ୱଭାବ ସହିତ କିପରି ଭାବରେ ଯେ ସମାନତାକୁ ରକ୍ଷା କରି ରହିଥିଲା, ସେ ବିଷୟକୁ ଧ୍ୟାନ ଦିଅନ୍ତୁ। ଏଲିୟ ପ୍ରାନ୍ତ ଦେଶର ଜଣେ ବ୍ୟକ୍ତି ଥିଲେ, ଯୋହନ ମଧ୍ୟ ଠିକ ସେପରି ଧରଣର ବ୍ୟକ୍ତି ଥିଲେ, ଅରଣ୍ୟାଞ୍ଚଳର ବ୍ୟକ୍ତି ଥିଲେ। ସେ ଜଣେ କୋମଳ ସ୍ୱଭାବର ବ୍ୟକ୍ତି ନଥିଲେ, ସେ ତ ଜଣେ କର୍କଶ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଥିଲେ। ପୁନଶ୍ଚ ଧ୍ୟାନ ଦିଅନ୍ତୁ, ଏଲିୟ ସେ ସ୍ତ୍ରୀ ଲୋକମାନଙ୍କୁ ଘୃଣା କରି ଜଣେ ବ୍ୟକ୍ତି ଥିଲେ। ସେ ତ ଇସାବେଲଙ୍କୁ ତାଙ୍କର ସମସ୍ତ ସୌଖୀନ ସାମଗ୍ରୀର ବିଷୟରେ ଭର୍ସନା କରି କହିଥିଲେ, ପୁଣି କେଉଁ ସ୍ଥାନରେ ତାଙ୍କୁ ଉପସ୍ଥିତ ରହିବା ଉଚିତ, ଆଉ ସେଥିରୁ କିପରି ନିଷ୍ଠା ମିଳିବା ଉଚିତ, ସେ ବିଷୟକୁ ସେ ତାଙ୍କୁ କହିଥିଲେ। ଆଉ ଜୋର ମଧ୍ୟ ସେପରି ଧରଣର ବ୍ୟକ୍ତି ଥିଲେ। ଇସାବେଲ ଏଲିୟଙ୍କୁ ବଧ କରିବାକୁ ଚେଷ୍ଟା କଲେ, ଆପଣା ଦେବତା ନାମରେ ଶପଥ ଖାଇ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେବାକୁ ଶପଥ କରି କହିଲେ। ହେରୋଦ ମଧ୍ୟ ଠିକ ତାହିଁ କଲେ। ଧ୍ୟାନ ଦିଅନ୍ତୁ, ସର୍ବଦା ସେମାନଙ୍କ ସମାଚାରକୁ, ପୁଣି ସେମାନେ ଯେ କଣ କରିଥିଲେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଆଉ ଆମେ ବୁଝୁ ଯେ ଯଦି ଥରକ ପାଇଁ ସେମାନେ ପଛକୁ ଫେରି ଚାହିଁଥାନ୍ତେ, ପୁଣି ବାଇବଲ ଯେ କଣ କହିଥିଲା ସେ କଥାକୁ ଧ୍ୟାନରେ ରଖିଥାନ୍ତେ, ଆଉ ବ୍ୟକ୍ତିଙ୍କର ଆଚରଣକୁ ଯଦି ଧ୍ୟାନ ସହିତ ଲକ୍ଷ୍ୟ କରିଥାନ୍ତେ, ତତ୍ପରେ ଧର୍ମଶାସ୍ତ୍ର ସହିତ ପୁଣି ଅନ୍ୟାନ୍ୟ ଘଟଣା ସହିତ ସେ ଯେ କେତେ ସିଦ୍ଧ ଭାବେ ଥିଲେ ସେ ବିଷୟକୁ ବୁଝିଥାନ୍ତେ, ତେବେ ସେହି ସବୁ ଘଟଣା ଉଦ୍ଦେଶ୍ୟରେ ପ୍ରକୃତ ପରିଚୟ ଯେ ସେ ଥିଲେ, ପୁଣି ସେ ସବୁ ତାଙ୍କ ପାଇଁ ଅତୀତ ହୋଇଥିଲା, ସେ କଥାକୁ ସେମାନେ ବୁଝିପାରିଥାନ୍ତେ। କେବଳ ଅଳ୍ପ ସଂଖ୍ୟକ ଲୋକ ଏ କଥାକୁ ବୁଝିଥିଲେ, ତାହା ହିଁ ସତ୍ୟ କଥା ଅଟେ। ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ବ୍ୟତୀତ ଅଧିକ ସଂଖ୍ୟକ ବ୍ୟକ୍ତି ଏ କଥାକୁ ଆଦୌ ବୁଝିଲେ ନାହିଁ। ତାଙ୍କଠାରୁ ଶୁଣିବା ନିମନ୍ତେ ସେମାନେ ଯାଇଥିଲେ, ତଥାପି ସେମାନେ ଏହାକୁ ବୁଝିଲେ ନାହିଁ।
ବୁଝନ୍ତି ତ ଯେପରି କାହିଁକି ସେମାନଙ୍କ ସମୟ ନିମନ୍ତେ ଦତ୍ତ ହୋଇଥିବା ଭଗବାନୀର ସିଦ୍ଧ ପରିଚୟକୁ ଆଦୌ ବିଶ୍ୱାସ କରେ ନାହିଁ। ଧ୍ୟାନ ଦିଅନ୍ତୁ, ସେମାନେ ତାଙ୍କୁ ଥଟ୍ଟା ପରିହାସ କଲେ। ସେମାନେ ତାଙ୍କୁ ଏଇ ଜଣେ ଚିତ୍କାରକାରୀ ଜଙ୍ଗଲୀ ବ୍ୟକ୍ତି, ବିଦ୍ୟାଳୟକୁ କଦାପି ଯାଇନଥିବା ଜଣେ ଅଶିକ୍ଷିତ ଭଣ୍ଡ ବ୍ୟକ୍ତି, ଅସଭ୍ୟ, ଅମାର୍ଜିତ, ଅତି ଅପ୍ରକୃତିସ୍ଥ ବ୍ୟକ୍ତି, କର୍କଟ, କର୍କଶ, ଇତସ୍ତତ ଭ୍ରମଣକାରୀ ଜଙ୍ଗଲୀ କିଶୋର ବ୍ୟକ୍ତି କହି ପରିଚିତ କରାଉଥିଲେ। ଅଭ୍ୟାସଗତ ରୂପେ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ମାପଦଣ୍ଡ କରି ସେମାନେ ତାଙ୍କୁ ପରଖିଲେ। ତାଙ୍କର ବ୍ୟାକରଣ ଜ୍ଞାନ, ପୁଣି ତାଙ୍କର ପୋଷାକ ପରିଚ୍ଛନ୍ନ ଦ୍ୱାରା ସେମାନେ ତାଙ୍କୁ ପରଖିଲେ। ସେ ତ ଆପଣା ଶରୀରର ଚତୁର୍ଦ୍ଦିଗକୁ ମେଷ ଛାଲକୁ ଉଡ଼ାଇ ପିନ୍ଧିଥିଲେ, ପୁଣି ଓଟ ଛାଲର ଏକ ପଟୁକାକୁ ତାଙ୍କ ଅଣ୍ଟାରେ ବାନ୍ଧୁଥିଲେ। ସେ ସର୍ବାଙ୍ଗରୁ ଲୋମଶ ବ୍ୟକ୍ତି ଥିଲେ। ଅତିଶୟ କଷ୍ଟକର ପରିବେଶ ମଧ୍ୟରେ, ଲୋକାରଣ୍ୟ ସମାଜ ମଧ୍ୟରେ ସେ ଗମନାଗମନ କରୁଥିଲେ। କୌଣସି ମଣ୍ଡଳୀ ସଂଗତି ନଥିଲା, କୌଣସି ଉଦ୍ଦୀପନା ନଥିଲା, କୌଣସି ପ୍ରକାରର ସହଯୋଗର ବ୍ୟବସ୍ଥା ନଥିଲା। ସେମାନେ ସେସବୁକୁ ଆଦୌ ଗ୍ରହଣ କରିପାରିନଥିଲେ। ସେମାନେ ଜଗତର ଈଶ୍ୱରକୁ ଉପାସନା କରୁଥିଲେ, ବୁଝିଲେ ତ। ପୁଣି ଜନ୍ନିସ୍ ଓ ଜମ୍ବ୍ରିସ୍ଙ୍କ ପରି ଏତେବେଳେ ଭଣ୍ଡ ଭାବଦିଗଣ ଯେ ଆଦୌ ଉତ୍ସାହିତ ହେଉନାହାନ୍ତି, ସେପରି ଅର୍ଥକୁ ମୁଁ ଆଦୌ ପରିଚୟ କରାଏ ନାହିଁ। କିନ୍ତୁ ଯେପରି ଭାବରେ ଆପଣମାନେ ଏହାକୁ କରିବା ପାଇଁ ଇଚ୍ଛା କରୁଛନ୍ତି, ତା ପୂର୍ବରୁ ପ୍ରଥମେ ମୂଳ ସମାଚାରକୁ ବାକ୍ୟ ଦ୍ୱାରା ପରଖି ନିଅନ୍ତୁ, ତେବେ ଯାଏ ଆପଣମାନେ ଏହାକୁ ପାଇଗଲେ। କେଉଁ ଯୁଗଟରେ ମଧ୍ୟରେ ଏହା ପରିଚିତ ଅଟେ, ପୁଣି ସେହି ଯୁଗଟରେ ନିମନ୍ତେ କିପରି ଧରଣର ବିଷୟ ଯେ ଭାବାଣୀ ରୂପେ କଥିତ ହୋଇଥିଲା, ସେ ବିଷୟକୁ ଆପଣମାନେ ଜାଣିଯିବେ। ତତ୍ପରେ ଜୋହନଙ୍କର ଭାବାଣୀଟି ପରମେଶ୍ୱରଙ୍କ ସଂକଳ୍ପିତ ବିଧାନ ଅନୁସାରେ ସୁସ୍ପଷ୍ଟୀକୃତ ହୋଇଥିଲା, ତାହେଲେ କେତେ ସିଦ୍ଧତାର ସହିତ ଥିଲା ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ବାଇବଲ ଏପରି କହିଥିଲା, ପରମେଶ୍ୱରଙ୍କ ବାକ୍ୟ ତାଙ୍କର ଭାବବାଦୀଙ୍କ ନିକଟକୁ ପ୍ରେରିତ ହୁଏ, ଆଉ ଯୀଶୁ ହିଁ ବଚନ ଥିଲେ। ପୁଣି ସଫଳୀକରଣ ନିମନ୍ତେ ବାକ୍ୟଙ୍କ ଆଗମନ କରୁଥିବା ସନ୍ଦେଶକୁ ଜୋହନ ଭାବବାଣୀ କରି କହୁଥିଲେ। ପୁଣି ଯୀଶୁ ସେହି ବଚନ ଭାବବାଦୀଙ୍କ ନିକଟକୁ ଆସିଥିଲେ, ଜଳ ମଧ୍ୟରେ ଉପସ୍ଥିତ ଥିବା ସମୟରେ ଆସିଥିଲେ। ଆହେ କେଡ଼େ ଚମତ୍କାର ବିଷୟ, କେଡ଼େ ସତ୍ୟ ବଚନ ଏହା ଅଟେ, ବୁଝନ୍ତି ତ। ସେହି ଦିନ ମାନଙ୍କରେ ବଚନ ଏକ ଦୁର୍ଲଭ ବିଷୟ ଥିଲା। ଏଠାରେ ଜଣେ ଭାବବାଦୀ ଆସିଲେ, କହୁଥିଲେ ମୁଁ ସେହି ବଚନଙ୍କର ଏକ ରବ ଅଟେ, ଜଣେ ଘୋଷଣାକାରୀ ଅଟେ। ସେମାନେ ପଚାରିଲେ ଆମମାନଙ୍କୁ କଣ କରିବା ଉଚିତ ଅଟେ, କହିଲେ ତାଙ୍କ ପାଦୁକାର ବନ୍ଧନ ଖୋଲିବାକୁ ମୁଁ ଯୋଗ୍ୟ ନୁହେଁ, ତଥାପି କୌଣସି ସ୍ଥାନରେ ଏହି ଜଣେ ବ୍ୟକ୍ତି ତୁମମାନଙ୍କ ମଧ୍ୟରେ ଦଣ୍ଡାୟମାନ ଅଟନ୍ତି, ଆଉ ସେହି ଜଣକ ତୁମମାନଙ୍କୁ ଧର୍ମାତ୍ମାରେ ପୁଣି ଅଗ୍ନିରେ ବାପ୍ତିଜିତ କରିବେ। ତାଙ୍କର ଫୁଲା ତାଙ୍କ ହସ୍ତରେ ଅଛି, ପୁଣି ସେ ଆପଣା ଗହମକୁ ଉତ୍ତମ ରୂପେ ପରିଷ୍କାର କରିବେ, ଆଉ ଅଗାଡ଼ି ଗୁଡାକୁ ଅନିର୍ବାଣ ଅଗ୍ନିରେ ପୋଡ଼ିଦେବେ, ଆଉ ଗହମକୁ ଅମାରରେ ସଞ୍ଚୟ କରିବେ। ଆହେ କେଡ଼େ ମହାନ ଭବିଷ୍ୟତ ବକ୍ତା ସତେ, ଯୀଶୁ ଏପରି କହିଥିଲେ। ସ୍ତ୍ରୀଜାତ କୌଣସି ବ୍ୟକ୍ତି ଯୌହନଙ୍କ ପରି ମହାନ ହୋଇ ଜନ୍ମିଲେ ନାହିଁ, ସେହି ସମୟବଧି ଯେପରି କେହି ମହାନ ହୋଇ ଜନ୍ମି ନଥିଲେ। ଆହେ କେଡ଼େ ଚମତ୍କାର ବିଷୟ, କେଉଁ ସ୍ଥାନରେ ଉପସ୍ଥିତ ଥିଲେ ସେ ବିଷୟକୁ ସେ କିପରି ଜାଣିଥାନ୍ତେ। ସେ ତ ପ୍ରକୃତରେ ବୁଝିଥିଲେ, ସେ ଈଶ୍ୱରଙ୍କଠାରୁ ଶ୍ରବଣ କରିଥିଲେ, ପୁଣି ତାହା ଯଥାସାଧ୍ୟ ବାକ୍ୟର ସହିତ ସମତୁଲ ହୋଇ ରହିଥିଲା। ତେଣୁ ପ୍ରଜାଗଣ ଯେ କଣ କହିଥିଲେ ସେ କଥାକୁ ସେ ଆଦୌ କର୍ଣ୍ଣପାତ କଲେ ନାହିଁ। ସେ ତ ଯେକୌଣସି ପ୍ରକାର ହେଉନା କାହିଁକି ତାହାକୁ ପ୍ରଚାର କଲେ, ପୁଣି ଏହାକୁ ଭାବବାଣୀ କରି କହିଲେ। ଆଉ ଧ୍ୟାନ ଦିଅନ୍ତୁ, ଯାହା କିଛି ବିଷୟ ସତ୍ୟ ତାହାରି ଉପରେ କେହି ଜଣେ ବ୍ୟକ୍ତି ଯେତେବେଳେ ନିଷ୍ଠାବାନ ହୁଅନ୍ତି, ଅଟଳ ହୋଇ ରହନ୍ତି, ସେତେବେଳେ ସେହି ବ୍ୟକ୍ତିଙ୍କ ନିକଟରେ ସତ୍ୟ କଥାକୁ ପ୍ରକଟ କରିଦେବା ନିମନ୍ତେ ଈଶ୍ୱର ବାଧିତ ଅଟନ୍ତି। ମୂଷା ଯେତେବେଳେ ମିଶ୍ର ଦେଶରେ ଆସି ପହଞ୍ଚିଲେ, ଆଉ କହିଲେ ମୁଁ ଦୂରବର୍ତ୍ତୀ ପ୍ରାନ୍ତରେ ଥିଲି, ପୁଣି ଏକ ବୁଦାକୁ ଅଗ୍ନିରେ ଜଳୁଥିବା ଦେଖିଲି, ଆଉ ଏହି ଅଗ୍ନି ବୁଦା ପଡ଼ିଲା ନାହିଁ, ମୁଁ ସେହି ବୁଦା ନିକଟରେ ଚାଲିଗଲି, ଆଉ ମୁଁ ସେପରି କର୍ମକୁ ଯେତେବେଳେ କଲି ସେତେବେଳେ ଏକ ବିରାଟ ଅଗ୍ନିସ୍ତମ୍ଭ ସେହି ବୁଦା ନିକଟରେ ଦେଖାଗଲେ। ତତ୍ପରେ ଏକ ରବ କହିଲେ, ଆମ୍ଭେ ଯିଏ ଅଟୁ ସେହି ଅଟୁ ଆମ୍ଭେ ସ୍ୱୟମ୍ଭୁ। ତତ୍ପରେ ଏହି ଯଷ୍ଟିକୁ ହସ୍ତରେ ଧରିବାକୁ, ପୁଣି ଏଠାକୁ ଆସିବାକୁ, ଆଉ ସକଳ ଅଦ୍ଭୁତ ଲକ୍ଷଣକୁ ସମ୍ପନ୍ନ କରିବାକୁ ସେ ମୋତେ ଆଜ୍ଞା ଦେଲେ। ପୁଣି ପରମେଶ୍ୱର ଯେ ଆପଣାର ବଚନକୁ ପ୍ରକଟ କରିବେ ସେ କଥାକୁ ମଧ୍ୟ କହିଲେ। ପୁଣି ଯଷ୍ଟିକୁ ସେ ବଢ଼ାଇଲେ, ସେଠାକୁ ଡାଁସ ଆଉ ଉକୁଣିଆ ପୋକ ଗୁଡାକ ଚାଲି ଆସିଲେ, ପୁଣି ଘନ ଅନ୍ଧକାର ତଥା ଅନ୍ୟାନ୍ୟ ଆପତ୍ତିମାନ ଉପସ୍ଥିତ ହେଲା। ତତ୍ପରେ ସେହି ଭାବବାଦୀଙ୍କୁ ପ୍ରମାଣିତ କରିବାକୁ ଇଚ୍ଛା କରି ସେ ସେହି ବିଶ୍ୱାସୀ ସମାଜକୁ ପର୍ବତର ପଶ୍ଚାତ ଭାଗ ପର୍ଯ୍ୟନ୍ତ କଢାଇ ଆଣିଲେ। ତତ୍ପରେ ସେହି ସମାନ ଅଗ୍ନିସ୍ତମ୍ଭରେ ଥାଇ ପରମେଶ୍ୱର ସେହି ସମାନ ପର୍ବତ ଉପରକୁ ଓହ୍ଲାଇ ଆସିଲେ। ପୁଣି ତାହା ଯେ ପ୍ରକୃତରେ ସିଦ୍ଧତାର ବିଷୟ ଥିଲା ସେ କଥାକୁ ପ୍ରମାଣିତ କଲେ।
ଏହି ଯୁଗରେ ସେ ଯେ କଣ କରିଅଛନ୍ତି ସେ ବିଷୟକୁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ପ୍ରକୃତରେ ତାହା ହିଁ ତେଣୁ ମାଓବାଦୀଙ୍କ ନିକଟକୁ ବଚନ ପ୍ରେରିତ ହୁଏ, ପୁଣି ତାଙ୍କୁ ଜଣେ ସତ୍ୟନିଷ୍ଠ ବ୍ୟକ୍ତି ବୋଲି ପରିଚିତ କରାଏ। ସେହି ଯୋଗ୍ୟ ବ୍ୟକ୍ତି ଜଣକ ସେ ହୋଇଥାନ୍ତି ଯାହାଙ୍କ ବିଷୟରେ ବାକ୍ୟ ପ୍ରକାଶ କରି କହିଥାଏ ଯେ ସେପରି ବ୍ୟକ୍ତି ଜଣକ ସେ ହେବେ ବୋଲି। ଏତେବେଳେ ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ, କିନ୍ତୁ ପୁନର୍ବାର ଭାବବାଣୀର ମନୁଷ୍ୟଗତ ଯେଉଁ ବ୍ୟାଖ୍ୟାଟିକୁ ସେମାନେ କରିଥିଲେ, ଯୀଶୁ ସେମାନଙ୍କ ବିଚାର ବୁଦ୍ଧିର ଏକ ଭିନ୍ନ ଧରଣର ପରିଚୟ ତ ଘେନି ଆସିଥିଲେ, ତାହା ନିଶ୍ଚିତ ଭାବେ ତାହା ହିଁ। ଏହା ଯେ କିପରି ଧରଣ ହୋଇ ପରିଚୟକୁ ଆସିବ ସେ କଥାକୁ ମନୁଷ୍ୟ ଜଣେ ବ୍ୟାଖ୍ୟା କରି କହିଥିଲେ। ପ୍ରେସ୍ପେଟ୍ରିଆନ୍ଗଣ ବିଚାର କରନ୍ତି ଯେ ଏହା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ହିଁ ଅଟେ। କୌଣସି ଏକ କାର୍ଯ୍ୟକୁ ପରମେଶ୍ୱର ଯେତେବେଳେ କରନ୍ତି ତାହାକୁ ଧ୍ୟାନର ସହ ରଖନ୍ତୁ। ଜଣଙ୍କର ସହିତ ଉଦ୍ଦିତ ହୋଇ ପରିଚୟକୁ ଆସିଥିବା ସେହି ସବୁ ସଂଗଠନକୁ ଲକ୍ଷ୍ୟ କରନ୍ତୁ, ଏହିସବୁ ଯେପରି ଧରଣ ହୋଇ ସବୁବେଳେ ହୋଇ ଆସିଅଛି। ପ୍ରତ୍ୟେକ ସ୍ଥାନରେ ସେମାନେ ଆପଣମାନଙ୍କ ସହିତ ଜନ୍ନିସ୍ ଓ ଜାମ୍ବ୍ରେସ୍କୁ ଲାଭ କରିଥିଲେ। ଲକ୍ଷ୍ୟ କରନ୍ତୁ, ସେମାନେ ତ ବଚନର ଅର୍ଦ୍ଧେକ ମାତ୍ର ଅଂଶକୁ କହିଥିଲେ, କିନ୍ତୁ ମାଓବାଦୀଙ୍କର ବାକ୍ୟାନୁସାରେ ପ୍ରତିଟି ଟିକିନିକି ବାକ୍ୟକୁ କହିବାର ଆବଶ୍ୟକ ରହିଛି। ସେମାନେ ଏହାକୁ ପୁନଶ୍ଚ ହରାଇ ବସିଲେ, ପୂର୍ବେ କରୁଥିବା ପ୍ରମାଣେ ତାଙ୍କୁ ଜଣେ ଭାବିବକ୍ତା କହି ପରିଚିତ କରାଇଲେ। ଜଣେ ଭୂତଗ୍ରସ୍ତ ବ୍ୟକ୍ତି ପାଲ ଜିବୁଲ ବୋଲି କହିଲେ, ଆଉ ଏପରି ମଧ୍ୟ କହିଲେ ସେ ସ୍ୱୟଂ ଆପଣଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରୁଛି। ଯଦ୍ୟପି ସେମାନଙ୍କୁ ନିହାତି ରୂପେ ବୁଝିବାକୁ ଥିଲା ଯେ ସେମାନଙ୍କ ଧର୍ମଶାସ୍ତ୍ର ବାଇବଲ ଅନୁସାରେ ସେ ହିଁ ଈଶ୍ୱର ଥିଲେ ଯେପରି କଥିତ ହୋଇଥିଲା। ଧ୍ୟାନ ଦିଅନ୍ତୁ, ସେ ତ ପୁଣି ଯିଶାଙ୍କ ଦ୍ୱାରା ଭାବବାଣୀ କରାଯାଇଥିଲେ। ଯିଶା 9:6 କଥିତ ହେଲା, କାହାଙ୍କ ନାମ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା ବୋଲି ପରିଚିତ ହେବ। ଏଥୁ ଅନ୍ତେ ଅନ୍ୟ କୌଣସି ପିତୃଗଣଙ୍କ ପରିଚୟ କଦାପି କଦାପି ପରିଚୟଭୁକ୍ତ ହେବାକୁ ଯାଉନାହିଁ, ଯେହେତୁ ଆଦିରୁ ସେ ସର୍ବପ୍ରଥମ ପିତା ଅଟନ୍ତି। କେବଳ ସେ ହିଁ ଏକମାତ୍ର ପିତା ଅଟନ୍ତି। କହିଥିଲେ, ଏହି ପୃଥିବୀରେ ତୁମମାନେ କୌଣସି ବ୍ୟକ୍ତିଙ୍କୁ ପିତା ବୋଲି କହି ଆଦୌ ସମ୍ବୋଧନ କରିବ ନାହିଁ, ଏହାପରେ କଦାପି ସେପରି କହିବ ନାହିଁ। ସେ ହିଁ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି ଓ ଅନନ୍ତକାଳୀନ ପିତା ଅଟନ୍ତି, ପୁଣି ମନ୍ତ୍ରୀ ଆଉ ଶାନ୍ତିର ରାଜକୁମାର ଅଟନ୍ତି। ପ୍ରକୃତରେ ତାହା ହିଁ ତପରେ ସକଳ ଭାବବାଦୀ ତାଙ୍କ ବିଷୟରେ ଯାହା କିଛି ବିଷୟକୁ ଲିପିବଦ୍ଧ କରିଥିଲେ ତାହା ହିଁ ସେମାନେ ତାଙ୍କ ସହିତ କାର୍ଯ୍ୟକାରୀ କଲେ। ଠିକ ସେହି ସମାନ ଧରଣ ଆଚରଣଟି ଯାହା ଏହି ଲାଓଦିକିଆ ଯୁବତୀ ଏତେବେଳେ କରୁଅଛି, ତାଙ୍କୁ ଆରାଧନାଳୟରୁ ବାହାରକୁ ତଳି ଦେଇଛି ଅନ୍ଧ ଆଉ ଉଲଙ୍ଗ, ତଥାପି ଏହା ଜାଣେ ନାହିଁ। ବାଇବଲର ମାଓବାଦୀ ଯେପରି କହିଥିଲେ ଅବିକଳ ରୂପେ ଠିକ ମାଓବାଦୀଙ୍କ କଥାନୁସାରେ ଅଟେ। ମନୁଷ୍ୟଗତ ସକଳ ରୀତିନୀତି ଦ୍ୱାରା ଅନ୍ଧ ହୋଇସାରିଛନ୍ତି, ସେମାନେ ତାଙ୍କୁ ବାହାରକୁ ତଳି ଦେଇଛନ୍ତି। ପୂର୍ବେ ଘଟିଥିବା ଅନୁସାରେ ବଚନ ସେମାନଙ୍କର ମଣ୍ଡଳୀ ଗୁଡାକରୁ ତଡ଼ା ଖାଇଛନ୍ତି, ଯେପରିକି ସେ ସେମାନଙ୍କ ବିଷୟରେ ଭାବବାଣୀ କରିଥିଲେ। ଏତେବେଳେ ଯଥାଶୀଘ୍ର ଲକ୍ଷ୍ୟ କରନ୍ତୁ, ଏହାକୁ ଆଦୌ ହାତ ଛଡ଼ା କରନ୍ତୁ ନାହିଁ। ବିଷୟବସ୍ତୁଟି ଏହି ସ୍ଥାନରେ ଅବସ୍ଥିତ, ସେ ଯେ ସେମାନଙ୍କର ସେହି ମସିହ ଥିଲେ, ଏ ବିଷୟଟିକୁ ଯୀଶୁ ସ୍ୱୟଂରୁ ସେମାନଙ୍କ ନିକଟରେ କିପରି ଭାବରେ ପ୍ରମାଣିତ କଲେ। ବର୍ତ୍ତମାନ ସମସ୍ତଙ୍କ ଚକ୍ଷୁ ଏହି ଆଡ଼କୁ ଲାଗି ରହୁ, ତତ୍ପରେ ରାଷ୍ଟ୍ରର ବାହ୍ୟ ଅଞ୍ଚଳରେ ଉପସ୍ଥିତ ମଣ୍ଡଳୀ ଏହାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ, ଏହାରେ ଧ୍ୟାନ ଦିଅନ୍ତୁ। ଆମ୍ଭେମାନେ ଯଥାସାଧ୍ୟ ଚେଷ୍ଟା କରି ଆପଣମାନଙ୍କୁ ଅବଗତ କରାଇବାକୁ ଚାହୁଁଛୁ ଯେ ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି ମନୁଷ୍ୟର ଉତ୍ସାହ ଦ୍ୱାରା ଆଉ ମନୁଷ୍ୟ ପରି ସରଞ୍ଜାମ ଦ୍ୱାରା ପରମେଶ୍ୱର ସ୍ୱୟଂ ଏହାକୁ ଲେଖିଲେ। ପରମେଶ୍ୱର ଆପଣ ଲେଖିପାରନ୍ତି, ପରମେଶ୍ୱର ସ୍ୱୟଂରୁ କଥା କହିପାରନ୍ତି, ପରମେଶ୍ୱର ଇଚ୍ଛାନୁସାରେ ଯେକୌଣସି କାର୍ଯ୍ୟକୁ କରିପାରନ୍ତି, ତଥାପି ଏହାକୁ କରିବା ନିମନ୍ତେ ସେ ଜଣେ ମନୁଷ୍ୟକୁ ବାଛନ୍ତି। ଯେହେତୁ ଯେଉଁ ବ୍ୟକ୍ତି ଜଣକ ଏହାକୁ ଲେଖିଲେ ସେ ତ ସେହି ପରମେଶ୍ୱରଙ୍କ ଏକ ଅଂଶ ଅଟନ୍ତି, ତେଣୁ ପରମେଶ୍ୱର ବାଇବଲକୁ ଲେଖିଲେ। ସେମାନେ ଯେ ଏହାକୁ ଲେଖୁଥିଲେ ତାହା କୌଣସି ବ୍ୟକ୍ତି ଜାଣିଲେ ନାହିଁ, ଆପଣଙ୍କ ମାନବୀୟ ବିଚାର ବୁଦ୍ଧିରେ ସେ କଥାକୁ ଆଦୌ ଜାଣିଲେ ନାହିଁ। ଏପରି ହୋଇପାରେ ଯେ ସେମାନେ ଏହା ସହିତ ଏକମତ ନଥିଲେ, ତଥାପି ସେମାନେ ଏହାକୁ ଲେଖିଲେ, ସେମାନେ ଆଦୌ ଏଥିରୁ ନିବୃତ ହୋଇପାରିଲେ ନାହିଁ। ବାଇବଲ ଏପରି ବ୍ୟକ୍ତ କଲା ଯେ ପୁରା କାଳର ମନୁଷ୍ୟଗଣ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଯେପରି ଚାଳିତ ହେଲେ ତଦନୁସାରେ ଏହାକୁ ଲେଖିଲେ। ଈଶ୍ୱର ସେମାନଙ୍କ ହସ୍ତକୁ ଚଳନା ଦେଲେ, ଦର୍ଶନ ଗୁଡାକରେ ସେମାନଙ୍କ ଚକ୍ଷୁ ଗୁଡାକୁ ଚଳାଇଲେ, ତେଣୁ ସେମାନେ ଯାହାକୁ ଦେଖିଥିଲେ ତଦ୍ଭିନ୍ନୁ ସେମାନେ ଅନ୍ୟ କୌଣସି ବାକ୍ୟ କହିପାରିଲେ ନାହିଁ, ସେମାନେ କୌଣସି ଭିନ୍ନ ଧରଣର ବାକ୍ୟକୁ କହିପାରିଲେ ନାହିଁ। କାରଣ ଈଶ୍ୱର ଜିଭରେ ଅଙ୍ଗୁଳି ଗୁଡାକରେ ଆପଣ ଆୟତ୍ତାଧୀନ ଶାସନକୁ ଅକ୍ଷୁର୍ଣ୍ଣ ଭାବେ ରଖିଲେ। ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ଅଧୀନରେ ସମର୍ପିତ ହୋଇ ରହିଥିଲା।
ସେମାନେ ଯେ ପରମେଶ୍ୱର ଥିଲେ ବାଇବଲ ଯାହା କହିଛି ସେଥିରେ ବିସ୍ତୃତ ହେବାର କିଛି କାରଣ ନାହିଁ। ଯେହେତୁ ସେମାନେ ଈଶ୍ୱରଙ୍କ ଏକ ଅଂଶ ବିଶେଷ ଥିଲେ ସେ ଈଶ୍ୱରଙ୍କ ପରିପୂର୍ଣ୍ଣତା ଥିଲେ।
ଧ୍ୟାନ ଦିଅନ୍ତୁ ଯୀଶୁ ସ୍ୱୟଂରୁ ବଚନ ସେ ଯେ ସେମାନଙ୍କର ସେହି ମସିହ ଥିଲେ ଏହି ବିଷୟକୁ ସେହି ଦୁଃଖିତ ଶିଷ୍ୟଙ୍କୁ ସୁସ୍ପଷ୍ଟ କରାଇଥିଲେ। ସେମାନଙ୍କ ମସିହ ପ୍ରତିଜ୍ଞିତ ବଚନ ସେହି ଥିଲେ।
ସେ ଯେ କଣ ସାଧନ କଲେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ସେ ଭଗବାନର ବିଷୟକୁ ଉଦ୍ଧୃତ କରି କହିଥିଲେ।
ଧ୍ୟାନ ଦିଅନ୍ତୁ
ହେ ନିର୍ବୋଧ ମାନେ ଓ ଭାବରୀ ମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିକ୍ଷଚିତ୍ତ ମାନେ ସେ ତ ଏପରି କହି ଆଦୌ ପଚାରିଲେ ନାହିଁ ଯେ ଆଚ୍ଛା ତେବେ ମଣ୍ଡଳୀ ଏ ସମ୍ବନ୍ଧରେ ପ୍ରକୃତରେ କଣ କହେ। ସେପରି ଧରଣର କୌଣସି ଯୁକ୍ତିର କଥାକୁ ସେ ଆଦୌ ପଚାରିଲେ ନାହିଁ। ସେମାନେ ଘଟଣାର ସମ୍ପୂର୍ଣ୍ଣ ବିବରଣୀକୁ ତାଙ୍କୁ ପ୍ରଦାନ କଲେ। ଯାହା କିଛି ଘଟଣା ଘଟିଥିଲା ସେ ସବୁକୁ ସେମାନେ ଜାଣିଥିଲେ। ସେମାନେ ସମସ୍ତେ ନିରାଶ ଥିଲେ। ସେମାନେ ତାଙ୍କୁ କହିବାକୁ ଆରମ୍ଭ କଲେ ଜେରୁସାଲମସ୍ତ ପ୍ରବାସୀ ମଧ୍ୟରୁ କେବଳ ଆପଣ ଜଣେ ମାତ୍ର ଅଜ୍ଞ ବ୍ୟକ୍ତି ଅଟନ୍ତି, କିମ୍ବା ଜେରୁସାଲମ ଯେ କଣ ଘଟିଲା ସେ କଥାକୁ କେବଳ ଆପଣ ହିଁ ଆଦୌ ଜାଣନ୍ତି ନାହିଁ। ସେ ପଚାରିଲେ କି ପ୍ରକାରର ଘଟଣା, ଯେପରିକି ସେ ଆଦୌ କିଛି ଜାଣିନଥିଲେ। ବୁଝନ୍ତୁ ସମୟ ସମୟ ସେ ଏପରି ଧରଣର କିଛି କାର୍ଯ୍ୟକୁ କରନ୍ତି, ଭାବଭଙ୍ଗୀକୁ ଦେଖାନ୍ତି, ଯେପରିକି ସେ ତଦ୍ୱାରା ଜଣାଇ ଦେବାକୁ ଚାହାନ୍ତି ଯେ ସେ ସେ ସମ୍ବନ୍ଧରେ କିଛି ଜାଣିନଥାନ୍ତି। ପଚାରିଲେ କି ପ୍ରକାର ଘଟଣା, ଏହା କାହା ସମ୍ବନ୍ଧରେ ଥିଲା, କଣ ଘଟଣା ଘଟିଥିଲା। ଆପଣଙ୍କର ଜଣେ ମାତ୍ର ଅପରିଚିତ ବ୍ୟକ୍ତି ଅଟନ୍ତି ଆଉ ସେହି ସମାନ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ଯାହାଙ୍କ ସହିତ ସେମାନେ 3.5 ବର୍ଷ ବ୍ୟାପୀ ବାସ କରିଥିଲେ, ତଥାପି ତାଙ୍କୁ ଆଦୌ ଚିହ୍ନିଲେ ନାହିଁ। କିପରି ଧରଣର ବିଷୟ, କିପରି ଧରଣର ଘଟଣା ଘଟିଲା ଆଦି ଆଚ୍ଛାତରେ ସେମାନେ କହିଲେ ନାଜରେତୀୟ ଯୀଶୁଙ୍କ ବିଷୟରେ ଯିଏକି ଜଣେ ଭାବାଦୀ ଥିଲେ। ଆମମାନଙ୍କ ମସ୍ତିଷ୍କରେ ସେ ସମ୍ବନ୍ଧରେ କୌଣସି ସନ୍ଦେହ ନାହିଁ ଯେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟ ଜଣେ ଶକ୍ତିଶାଳୀ ଭାବାଦୀ ଥିଲେ। ତାଙ୍କୁ ବିଭିନ୍ନ ଅଦ୍ଭୁତ କର୍ମକୁ କରିବା ବିଷୟକୁ ଆମେ ଦେଖିଅଛୁ, ଯଦ୍ୱାରା ସେ ପ୍ରମାଣିତ ହୋଇଥିଲେ ଯେ ସେ ଏହି ଯୁଗର ନିମନ୍ତେ ଜଣେ ଭାବାଦୀ ଥିଲେ। ସେ କଥା ଆମମାନଙ୍କୁ ଜଣା। ତତ୍ପରେ ଆମେ ଦୃଢ଼ ଭରସା କରିଥିଲୁ ଯେ ସେ ଜଣେ କାଳକର୍ତ୍ତା ହେବେ, ଅର୍ଥାତ୍ ସେ ଇସ୍ରାଏଲକୁ ମୁକ୍ତ କରିବେ। ତତ୍ପରେ ସେ ପଛକୁ ବୁଲି ପଡିଲେ ଆଉ କହିଲେ ହେ ନିର୍ବୋଧ ମାନେ ଓ ଭାବାଦୀ ମାନଙ୍କ କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳ ଚିତ୍ତ ମାନେ, ଏହି ସମସ୍ତ ଦୁଃଖ ଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନଥିଲା। ବୁଝନ୍ତି ତ, ତାଙ୍କ ଆଡକୁ ଟିକେ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ଭାବବାଣୀ ବାକ୍ୟକୁ ଫେରନ୍ତି, ବିଶ୍ୱାସୀ ମାନଙ୍କ ନିମନ୍ତେ କିପରି ଧରଣର ଭର୍ସଣ ବିଷୟ ସେମାନେ ଯେ ତାଙ୍କୁ ବିଶ୍ୱାସ କରିଥିଲେ ସେପରି କଥାକୁ ଦାବି କରିଥିଲେ। ପ୍ରସଙ୍ଗଟିର ଉପରେ ସେ ଯେ କିପରି ଭାବରେ ପହଞ୍ଚିଲେ ସେ କଥାକୁ ଧ୍ୟାନ ଦିଅନ୍ତୁ। ସେ ତ ଆଦୌ ଯଥାସାଧ୍ୟ ବାହାରି ଆସି ଏପରି କହିଲେ ନାହିଁ ମୁଁ ତୁମମାନଙ୍କର ମସିହ ଅଟେ, ସେହାକୁ କହିପାରିଥାନ୍ତେ ଯେହେତୁ ସେ ତାହା ହିଁ ଥିଲେ। ତଥାପି ଧ୍ୟାନ ଦିଅନ୍ତୁ, ସେ ତ ବଚନରେ ଥାଇ ଆପଣଙ୍କୁ ପରିଚିତ କରାଇଥିଲେ। ତତ୍ପରେ ସେମାନେ ତାଙ୍କୁ ବୁଝିଗଲେ, ଯଦି ସେ ଏହାକୁ କହିବାକୁ ଚାହିଁଥାନ୍ତେ ତେବେ ସେ ତାହାକୁ କହିପାରିଥାନ୍ତେ, ପୁଣି ତଦ୍ୱାରା ସେମାନେ ଏହାକୁ ବୁଝିନଥାନ୍ତେ। କିନ୍ତୁ ସେ ଯେତେବେଳେ ଗଲେ ପୁଣି ସମସ୍ତ ଭାବାଦୀଙ୍କ ତାଙ୍କ ବିଷୟରେ ଯାହା କିଛି ବଚନ କହିଥିଲେ ସେସବୁ କହିବାକୁ ଆରମ୍ଭ କଲେ। ପୁଣି ସେମାନେ ଏହାକୁ ଦେଖିଲେ, ତତ୍ପରେ ଯାଇ ସେମାନେ ସ୍ୱୟଂ ସେ କଥାକୁ କହିପାରିଲେ। ଯଦି ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ବିବେଚିତ ହୋଇଥିଲେ, କିନ୍ତୁ ମହାବାଦୀଗଣ ଯାହା କିଛି ବିଷୟକୁ ପୂର୍ବାଭାସ କରି କହିଥିଲେ ସେ ସେମାନଙ୍କ ଧ୍ୟାନକୁ ସେ ଆଡକୁ ଲଗାଇଥିଲେ। ମସିହଙ୍କ ପାଇଁ ସେହି ଯୋଗ୍ୟ ସମୟ ଆଡକୁ ଲକ୍ଷ୍ୟ କରିବାକୁ ସେମାନଙ୍କୁ ମନ୍ତ୍ରଣା ଦେଇଥିଲେ, ଯେଉଁ ଯୁଗରେ ତାଙ୍କର ପ୍ରତିଭା ସୁସ୍ପଷ୍ଟ ହେବ। ସେ ଯୋହନଙ୍କ ପରି କହିଥିଲେ ବାଇବଲକୁ, ସେହି ବଚନକୁ, ସେମାନଙ୍କ ସମାଚାରକୁ ପ୍ରମାଣିତ ହେବାକୁ ଦିଅ। ଯେ କୌଣସି ଭାବବାଦୀ ଏହାକୁ କରିପାରିବେ, ବାହାରି ଆସି ଏପରି ଆଗ କହିଲେ ନାହିଁ ମୁଁ ସେହି ଜଣକ ଅଟେ, ମୁଁ ଅଟେ ସେହି ଜଣକ ପରମେଶ୍ୱରଙ୍କ ଜଣେ ଅସଲି ଭାବବାଦୀ ଆଦୌ ନୁହନ୍ତି। ବୁଝନ୍ତି ତ, କିନ୍ତୁ ସେ କହିଲେ ସକଳ ଧର୍ମଶାସ୍ତ୍ର ଆଡକୁ ପୁନଃ ନଜର ପକାଅ। ବୁଝନ୍ତୁ, ଏହାକୁ ସଫଳ କରିବା ପନ୍ଥାରେ ସେ ଆଦୌ ଅସଫଳ ହୁଅନ୍ତି ନାହିଁ। ବୁଝନ୍ତି ତ, ସେମାନେ କହିଲେ ଆମେମାନେ ମୂଷାଙ୍କୁ ଜାଣୁ। ସେ କହିଲେ ଯଦି ତୁମେମାନେ ମୂଷାଙ୍କୁ ଜାଣିଥାନ୍ତ ତେବେ ତୁମେମାନେ ମୋତେ ମଧ୍ୟ ଜାଣିଥାନ୍ତ। ସେ କହିଥିଲେ ମୂଷା ମୋ ସମ୍ବନ୍ଧରେ ଲେଖିଥିଲେ, କହିଥିଲେ ତୁମମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରିଥାଅ, କାରଣ ତହିଁରେ ଅନନ୍ତ ଜୀବନ ପାଇଥାଅ ବୋଲି ବିଚାର କରିଥାଅ। ପୁଣି ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦିଏ, ଯାଇ ଧର୍ମଶାସ୍ତ୍ରକୁ ଅନୁସନ୍ଧାନ କର, ପୁଣି ଏହାକୁ ବୁଝି ଦେଖ। ଏହାକୁ କାର୍ଯ୍ୟକାରୀ କରୁଥିବା
ତାଙ୍କର ପନ୍ଥାଟିକୁ ସେ ଏହି କ୍ଷେତ୍ରରେ ଆଦୌ ପରିବର୍ତ୍ତନ କରନ୍ତି ନାହିଁ, କଦାପି ପରିବର୍ତ୍ତିତ ହୋଇନାହିଁ, ସେ କଦାପି ପରିବର୍ତ୍ତନ କରିପାରନ୍ତି ନାହିଁ, ଯେହେତୁ ସେ ଅପରିବର୍ତ୍ତନୀୟ ପରମେଶ୍ୱର ଅଟନ୍ତି। ବୁଝନ୍ତି ତ, ଧ୍ୟାନ ଦିଅନ୍ତୁ। କ୍ଲେଫା ପୁଣି ତାଙ୍କର ଅନ୍ୟ ବନ୍ଧୁଙ୍କ ନିକଟକୁ ସେ ଅଗ୍ରେସରେ ଚାଲିଗଲେ। ଇମାଇର ରାସ୍ତାରେ ଯାତ୍ରା କରୁଥିବା ସେ ଦୁଇ ଶିଷ୍ୟଙ୍କ ପାଖକୁ ଚାଲିଗଲେ, ପୁଣି କହିଲେ ସେମାନଙ୍କ ନିକଟରେ ଧର୍ମଶାସ୍ତ୍ରର ବାକ୍ୟକୁ ପରିଚିତ କରାଇଲେ, ପୁଣି ସେମାନଙ୍କୁ କହିଲେ ଭାବବାଦୀମାନଙ୍କ ଦ୍ୱାରା କଥିତ ବାକ୍ୟକୁ ତୁମମାନେ ବିଶ୍ୱାସ ନ କରିବା ଯୋଗୁଁ କାହିଁକି ମୂର୍ଖତର କର୍ମ କରୁଅଛ। ମସିହ ଆସି ଯାହାକୁ ସଫଳ କରିବେ ବୋଲି ସେମାନେ କହିଥିଲେ ସେସବୁକୁ ବିଶ୍ୱାସ କରିବାକୁ କାହିଁକି ମନ୍ଦମତୀ ଅଟ। ଆହେ କିପରି ଭୀଷଣ ସମୟ ଅଟେ। ସେହି ସମାନ ଧରଣର କଥାକୁ ଯୋହନ ମଧ୍ୟ କହିଥିଲେ, ସକଳ ଧର୍ମଶାସ୍ତ୍ରକୁ ଅନୁସନ୍ଧାନ କର, ପଛକୁ ଫେରି ଦେଖ। କହିଥିଲେ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରି ଘୋଷଣା କରୁଥିବା ଏକ ରବ ଶୁଣାଯିବ, ମୁଁ କେଉଁ ସ୍ଥାନ ଆସିଥିଲି। ବୁଝନ୍ତି ତ, ତାହା ହିଁ ଥିଲା। ଏହା ସେମାନଙ୍କ ନିକଟରେ ଅତି ସୁସ୍ପଷ୍ଟ ରୂପେ ପରିଚିତ ହେବାଟା ଉଚିତ ପ୍ରକାର କାର୍ଯ୍ୟ ଥିଲା, ଯଥୋଚିତ ବିଷୟ। ଯେଉଁ ସକଳ କର୍ମକୁ ପବିତ୍ରାତ୍ମା ଏତେବେଳେ ସଫଳ କରୁଅଛନ୍ତି, ଆଜିକାଲି ସେଗୁଡାକୁ ପରିଷ୍କାର ରୂପେ ପ୍ରଦର୍ଶନ କରାଇବା ଉଚିତ। ଏକଥା ସେ କହିଥିଲେ, ଧର୍ମଶାସ୍ତ୍ର ଗୁଡାକୁ ଅନ୍ୱେଷଣ କର। ଆଜିକାଲି ତାହାକୁ କରିବା ନିମନ୍ତେ ସେ ଆମମାନଙ୍କ ସଂକଳ୍ପକୁ ଚାହାନ୍ତି। ଧ୍ୟାନ ଦିଅନ୍ତୁ, ସେ ତ ମୂଷାଙ୍କର ଭାବବାଣୀ ବାକ୍ୟରୁ ଆରମ୍ଭ କରିଥିଲେ। ବାଇବଲ ଏପରି କହିଥିଲା ଯେ ପୁଣି ସେ ମୂଷାଙ୍କର ଭାବବାଣୀ ବାକ୍ୟରୁ ଆରମ୍ଭ କରି ସମସ୍ତ ଭାବବାଦୀଙ୍କ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ ସମସ୍ତ କଥା ସେ ସେମାନଙ୍କୁ ବୁଝାଇ ଦେଲେ, କିନ୍ତୁ ସେ ମୂଷାଙ୍କର ଭାବବାଣୀ ବାକ୍ୟରୁ ଆରମ୍ଭ କଲେ। ଜଣେ ଭାବବାଦୀ ଉଦିତ ହେବେ, ମୂଷା ଏପରି କହିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଜଣଙ୍କୁ ଉତ୍ପନ୍ନ କରିବେ। ସଦାପ୍ରଭୁ ପରମେଶ୍ୱର ଜଣେ ଭବିଷ୍ୟତ ବକ୍ତାଙ୍କୁ ଉତ୍ପନ୍ନ କରିବେ। ବର୍ତ୍ତମାନ ସେ ସମ୍ଭବତଃ ଏପରି କହିପାରିଥିବେ, କ୍ଲେଫା ପୁଣି ଏଠାରେ ଉପସ୍ଥିତ ଥିବା ତୁମର ବନ୍ଧୁ ମୂଷା ଏପରି କହିନଥିଲେ କି ଏହି ଦିନମାନଙ୍କରେ ପ୍ରଭୁ ପରମେଶ୍ୱର ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ, ଆଉ ଏହି ବ୍ୟକ୍ତି ଯାହାଙ୍କୁ ସେମାନେ କୃଷାପିତ କଲେ ସେହି ଯୋଗ୍ୟତାକୁ ସେ ପୁରା କଲେ କି। ଆଉ ମୂଷା ତ ଏ କଥାକୁ ଭାବବାଣୀ କରି କହିଥିଲେ, ପୁଣି ସତଶହ ବର୍ଷ ଧରି ତୁମମାନେ ଜଣେ ହେଲେ ଭାବବାଦୀଙ୍କୁ ହାସଲ କରିନଥିଲ, ଆଉ ଏତେବେଳେ ଏହି ବ୍ୟକ୍ତି ଜଣକ ଉଦିତ ହୋଇଥିଲେ। ପୁଣି ଏହି ବ୍ୟକ୍ତିଙ୍କର ଅଗ୍ରତ ଜଣକ କି ପ୍ରକାଶ ନଥିଲେ, ତୁମମାନଙ୍କୁ କଣ କହିଥିଲେ, ଏହାକୁ ବୁଝିଲ ତ। ଆଉ ଭାବବାଦୀଗଣ ତାଙ୍କରି ସମ୍ବନ୍ଧରେ ତାଙ୍କରି ଯୁଗ ନିମନ୍ତେ ଭାବବାଦୀ କରି କହିଥିଲେ, ସେ ସେମାନଙ୍କୁ ପ୍ରଚାର କରି କହିଥିଲେ, ତାଙ୍କର ବାକ୍ୟକୁ ଶ୍ରବଣ କରିବା ପାଇଁ ଏହା ନିଶ୍ଚିତ ରୂପେ ଆଗ୍ରହ ସୃଷ୍ଟି କରିଥାନ୍ତା। ତାଙ୍କଠାରୁ ଶ୍ରବଣ କରିବାକୁ ଆପଣମାନେ ପସନ୍ଦ କରିବେ ନାହିଁ କି? ତାଙ୍କଠାରୁ ଶୁଣିବା ପାଇଁ ମୁଁ ପସନ୍ଦ କରିଥାନ୍ତି। ତାଙ୍କ ବିଷୟକୁ ଘେନି ଭାବବାଦୀଗଣ ତାଙ୍କ ସମ୍ବନ୍ଧରେ ଯେ କଣ କହିଥିଲେ ତାହା ତାଙ୍କଠାରୁ ଶୁଣିବାକୁ ଆଗ୍ରହ କରିଥାନ୍ତି। ତଥାପି ଏହା ଯେ ତାଙ୍କ ପାଇଁ ଥିଲା ସେ କଥାକୁ ସେ ଆଦୌ କହିନଥିଲେ, ସେ ତ ଭାବବାଣୀ ଦ୍ୱାରା ସେମାନଙ୍କୁ ସେ କଥାଟି ସେ କେବଳ ଏତିକି କହିଥିଲେ, ଏହା ଯେ ଘଟିବ ସେ କଥାଟି ଭାବବାଦୀଗଣ କହିଥିଲେ। ବୁଝନ୍ତି ତ, ଆସନ୍ତୁ କିଛି ସମୟ ପାଇଁ କେବଳ ପଛକୁ ଫେରିଯିବା, ପୁଣି ତାଙ୍କ ଦ୍ୱାରା ଉଦ୍ଧୃତ କରାଯାଇଥିବା ବଚନ ଗୁଡାକୁ ଶ୍ରବଣ କରିବା। ଏଠାରେ ଧ୍ୟାନ ଦିଅନ୍ତୁ, ବଚନ ଆପଣାରୁ ନିଜ ସମ୍ବନ୍ଧରେ କହିଥିବା ବଚନକୁ ଉଦ୍ଧୃତ କରୁଅଛନ୍ତି। ବାକ୍ୟ ନିଜସ୍ୱରୁ ଆପଣା ସମ୍ବନ୍ଧରେ କଥିତ ହୋଇଥିବା ସକଳ ବଚନକୁ ଉଦ୍ଧୃତ କରୁଅଛନ୍ତି। ସେ ତ ସେଇ ଜଣକ ଥିଲେ, ଏ କଥାଟି ସେମାନଙ୍କୁ କହିଲେ ନାହିଁ, ମାତ୍ର ବଚନକୁ ଆପଣାରୁ କହିବା ନିମନ୍ତେ ଛାଡ଼ିଦେଲେ। ତତ୍ପରେ ସେ ଯେ କିଏ ଥିଲେ ତାହା ସେମାନେ ବୁଝିଲେ। ବଚନର ଅକ୍ଷରଟି ବାକ୍ୟଙ୍କୁ ଉଦ୍ଧୃତ କରୁଅଛନ୍ତି। ଶରୀରରେ ଆବିର୍ଭୂତ ବଚନ ଆକ୍ଷରିକ ବଚନକୁ ଉଦ୍ଧୃତ କରି କହୁଥିଲେ, ସ୍ୱୟଂରୁ ତାଙ୍କଠାରେ ପୂର୍ଣ୍ଣତା ପରିଚୟ ଲାଭ କରିସାରିଥିବା ବଚନକୁ ଉଦ୍ଧୃତ କରୁଥିଲେ। ଏଠାରେ ଧ୍ୟାନ ଦିଅନ୍ତୁ, ତାଙ୍କୁ ଉଦ୍ଧୃତ କରି କହିଥିବା ବିଷୟକୁ ଆସନ୍ତୁ ଆମେ ତାଙ୍କଠାରୁ ଶୁଣିବା। ବର୍ତ୍ତମାନ କିପରି ଭାବରେ ସେଗୁଡାକ ବହୁତ ଦିନ ପରେ ଘଟିବାକୁ ଥିବା ବଚନ ଗୁଡାକ ଥିଲା, ଯାହା ସବୁ ଅତି ସଂକ୍ଷେପରେ ଉଦ୍ଧୃତ କରାଯାଇଥିଲା, ଅର୍ଥାତ୍ ସେସବୁ କୁଶଳପଣ ଘଟଣା, ପୁଣି ପୁନରୁତ୍ଥାନ କାହାଣୀ, କବରର ଘଟଣା ଆଦି ଥିଲା, ଯେପରିକି ଆମେ କେବଳ ପାଠ କରିଥିଲୁ। ତାଙ୍କ ସମ୍ବନ୍ଧରେ କଥିତ ହୋଇଥିବା ସକଳ ଭାବବାଣୀ ବଚକରୁ ସେ ସିଧାସଳଖ ପ୍ରବେଶ କରିଥିଲେ। ସେ ଯେ ଏହାକୁ କହିଥିଲେ ଆସନ୍ତୁ ସେ କଥାକୁ ଆମମାନେ କେବଳ ବିଚାର କରିବା, ସେ ଏଥିରୁ ଅଧିକ କିଛି କଥାକୁ କହିଥିଲେ, ତଥାପି କିଛି ବିଷୟକୁ ଧ୍ୟାନ କରିବା। ଆସନ୍ତୁ ତାଙ୍କୁ କହୁଥିବାର ଦେଖିବା, ତାଙ୍କୁ କହୁଥିବାର ଶୁଣିବା। ଜିକରିଆ 11:12 ପଦକୁ ଆସନ୍ତୁ ଖୋଲିବା।
ଭାବବାଦୀଙ୍କ ଭାବବାଣୀୟ ବାକ୍ୟାନୁସାରେ ମସିହଙ୍କୁ 30 ରୌପ୍ୟ ମୁଦ୍ରାରେ ବିକ୍ରୟ ହେବାକୁ ନଥିଲା କି? ଆପଣମାନେ ଅକ୍ଷରେ କହିଥାନ୍ତି ଯେ ଏହି ବ୍ୟକ୍ତି ଜଣକ 30 ରୌପ୍ୟ ମୁଦ୍ରାରେ ବିକ୍ରୟ କରାଗଲେ। ପୃଷ୍ଠ ଗୁଡାକୁ ଓଲଟାନ୍ତୁ, ସେହି ଧର୍ମଶାସ୍ତ୍ର ଅଂଶ ଗୁଡାକୁ ଆପଣମାନେ ଲାଭ କରୁଛନ୍ତି କି? ଜିଖରିୟ 11:12 ପଦକୁ ଦେଖନ୍ତି କି? ତତ୍ପରେ ସେ ଏପରି କହିଥିଲେ, ଗୀତ ସଂହିତାରେ, ଗୀତ ସଂହିତା 41:9 ପଦରେ ଦାଉଦ ଯେ କଣ କହିଥିଲେ ସେ ବିଷୟକୁ ଆପଣମାନେ ଧ୍ୟାନ କରିଥିଲେ କି? ସେ ଆପଣଙ୍କର ବନ୍ଧୁଗଣଙ୍କ ଦ୍ୱାରା ପରସ୍ତଗତ କରାଯାଇଥିଲେ। ଆଉ ତତ୍ପରେ ଜିଖରିୟ 13:7 ପଦ ପରେ ପୁଣି ଧ୍ୟାନ ରଖନ୍ତୁ, ସେ ଆପଣ ଶିଷ୍ୟମାନଙ୍କ ଦ୍ୱାରା ହତାଦର ହେଲେ। ପୁଣି ଗୀତ ସଂହିତା 35:11 ପଦରେ ମିଥ୍ୟା ସାକ୍ଷୀମାନଙ୍କ ଦ୍ୱାରା ସେ ଦୋଷୀ କରାଗଲେ। ସେ ଯେ ସେପରି କହିଥିଲେ ଆପଣମାନେ ବିନା ଦ୍ୱିଧାରେ କହିଥିଲେ। ଇସାୟ 57:7 ପଦରେ ଆପଣଙ୍କର ଦୋଷାରୋପକାରୀମାନଙ୍କ ସମ୍ମୁଖରେ ସେ ମୁକ ହୋଇ ରହିଥିଲେ। ଇସାୟ 50:6 ପଦରେ ସେମାନେ ତାଙ୍କୁ ଅପମାନିତ କଲେ, ଭାଓବାଦୀ ଏପରି କହିଥିଲେ। ଗୀତ ସଂହିତା 22:12 ତାଙ୍କୁ କୃଷ ଉପରେ ଚିତ୍କାର କରି କନ୍ଦନ କରିବାକୁ ଥିଲା, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ସେ ତାହାକୁ ସଫଳ କରିଥିଲେ କି? ଦିନକର ପୂର୍ବ ଦିନରେ ସେ ତାହାକୁ ସଫଳ କରିଥିଲେ କି? ପୁନର୍ବାର ଗୀତ ସଂହିତା 22:18 ଏହାର 18 ପଦରେ ତାଙ୍କର ପରିଧେୟ ବସ୍ତ୍ର ଲୋକମାନଙ୍କ ମଧ୍ୟରେ ଭାଗ ଭାଗ କରାଗଲା, ସେ ତାହାକୁ କରିଥିଲେ କି? ପୁଣି ଗୀତ ସଂହିତା 22:7-8 ପଦ ତାଙ୍କର ଶତ୍ରୁମାନଙ୍କ ଦ୍ୱାରା ପରିହାସ କରାଗଲେ, ମଣ୍ଡଳୀ ଦ୍ୱାରା ହତ୍ୟା କରାଗଲେ। ପୁନର୍ବାର ଗୀତ ସଂହିତା 22:22 ତାଙ୍କ ଶରୀରର ଖଣ୍ଡେ ଅସ୍ଥି ସୁଦ୍ଧା ଭଙ୍ଗା ଯିବାର ଥିଲା, ମାତ୍ର ସେମାନେ ମୋର ହସ୍ତପାଦକୁ ବିଦ୍ଧ କଲେ, ଏହା ହିଁ ସେ କହିଥିଲେ। ସନ୍ଦେହ ଭାବରେ ସେ ଆପଣଙ୍କର ହସ୍ତଦ୍ୱୟକୁ ପଛପାଖରେ ରଖି ଏପରି କହିଥିଲେ। ଇସାୟ 53:12 ପଦରେ ସେ ଯେ ଚୋରମାନଙ୍କ ମଧ୍ୟରେ ଟଙ୍କା ଯିବେ ଏପରି ବିଷୟକୁ କୁହାଯାଇଥିଲା। ଇସାୟ 53:9 ପଦରେ କଥିତ ହୋଇଥିଲା ଯେ ସେ ଧନୀମାନଙ୍କ ମଧ୍ୟରେ କବର ପ୍ରାପ୍ତ ହେବେ। ଗୀତ ସଂହିତା 16:10 ପଦରେ କଥିତ ହୋଇଥିଲା ଯେ ତାଙ୍କର ପ୍ରାଣ ଆମ୍ଭେ ପାତାଳରେ ତ୍ୟାଗ କରିବୁ ନାହିଁ, ପୁଣି ଆମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବୁ ନାହିଁ। ଆଉ ମଲାଖି 3 ପର୍ବର ବ୍ୟକ୍ତି ଜଣକ ଏହି ମସିହଙ୍କ ଅଗ୍ରଘୋଷକ ନଥିଲେ କି? ଆରେ ବା, ମୁଁ ତାଙ୍କୁ ସେହି ବାକ୍ୟଟିକୁ ଉଦ୍ଧୃତ କରିବା ବିଷୟଟି ପସନ୍ଦ କରିବି। ସକଳ ଭାବାଣୀ ପ୍ରତି ଦୃଷ୍ଟିପାତ କରନ୍ତୁ, ଧ୍ୟାନ ଦିଅନ୍ତୁ, ତତ୍ପରେ ଅନ୍ୟ ସକଳ ନମୁନାକୁ ସମ୍ଭବତଃ ସେ ଅତିକ୍ରମ କରିଥିବେ। ଆଜି ପୁସ୍ତକ 22:6 ଇସହାକଙ୍କ ବିଷୟରେ ପରମେଶ୍ୱର କିପରି ଭାବରେ ଇସହାକଙ୍କୁ ଆଚ୍ଛାଦନ କରିଥିଲେ, ପିତା ଅବ୍ରାହମ ନିଜର ପୁତ୍ରଙ୍କୁ କିପରି ନେଇଥିଲେ ପାହାଡ ଉପରକୁ କାଠର ବୋଝକୁ ବୁହାଇ ନେଇଥିଲେ, ତତ୍ପରେ ନିଜର ପୁତ୍ରଙ୍କୁ ବଳିଦାନ ସ୍ୱରୂପେ ଉତ୍ସର୍ଗ କରିଥିଲେ। ଏହା ସେମାନଙ୍କ ହୃଦୟ ମଧ୍ୟରେ ବର୍ତ୍ତମାନ ଭେଦିବାକୁ ଆରମ୍ଭ କରିଥିଲା। ସେମାନଙ୍କୁ ସେ କହିବାରେ ଆରମ୍ଭ କଲେ, ସେହି ସମୟର ଭାବବାଣୀ ସେମାନେ ଯେ ଧ୍ୟାନ ଦେଇ ନଥିଲେ, ଏଥିପାଇଁ ସେ ସେମାନଙ୍କୁ ନିର୍ବୋଧ ବୋଲି କହିଥିଲେ। ବର୍ତ୍ତମାନ ଏହା ଭିତରକୁ ଭେଦିବା ପାଇଁ ଆରମ୍ଭ କଲା। ପୁଣି ବିଗତ କିଛି ଦିନ ପୂର୍ବେ ଏହିସବୁ ଘଟଣା ଯାହାକି ଘଟିଗଲା ସେସବୁକୁ ସଫଳ ହେଉଥିବା ବିଷୟକୁ ଦେଖିବାରେ ଲାଗିଲେ। ବିଗତ 2-3 ବର୍ଷ ପୂର୍ବେ ଏହି ଯୁଗର ପ୍ରମାଣିତ ହୋଇସାରିଥିବା ଭାବାଣୀକୁ ଘଟିଥିବାର ଘଟଣାକୁ ଦେଖିଲେ, ଏହା ତ ସେହି ସମୟରେ ପ୍ରମାଣିତ ହେଲା ଯେ ଆଉ ସେମାନେ ବୁଝିଲେ ଯେ ସେମାନଙ୍କ ବନ୍ଧୁ ପୁଷ୍ପିତ ହୋଇଥିବା ଯୀଶୁ ଏହାର ସକଳ ବଚନକୁ ସଫଳ କରିଥିଲେ। ଆରେ ବା, ଏହା ତ ସେହି ଅବସରଟି ଥିଲା ସେତେବେଳେ ସେମାନେ ବୁଝିଲେ ଯେ ସେହି ବ୍ୟକ୍ତି ଜଣକ ପ୍ରକୃତରେ ସେହି ମସିହ ଅଟନ୍ତି, ଅର୍ଥାତ ସେ ହିଁ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲେ। କବରଟି ମଧ୍ୟ ତାଙ୍କୁ ଅଟକାଇ ରଖି ପାରିଲା ନାହିଁ, ଆମ୍ଭେ ଆପଣଙ୍କ ପବିତ୍ର ଜନଙ୍କୁ ବିନଷ୍ଟ ହେବାକୁ ଦେବୁ ନାହିଁ। ଏପରି କୌଣସି ଭବିଷ୍ୟତ ବକ୍ତାଙ୍କର ବଚନ ନାହିଁ ଯାହାକି କଦାପି ଅସଫଳ ହୋଇପାରେ, ଆଉ ସେ ପ୍ରକୃତରେ ପୁନରୁତ୍ଥିତ ହେଲେ। ଏବେ ତ ସମାଧି ନିକଟବର୍ତ୍ତୀ ସେ ବାର୍ତ୍ତା ଭଗଣ ସକାଳେ ଯାହା କହିଥିଲେ ସେମାନେ ପ୍ରକୃତରେ ସତ୍ୟବାଦୀ ଥିଲେ। ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ସେ ଜୀବିତ ଅଟନ୍ତି, ସେହି ମତ୍ସ୍ୟ ଜଣକ ହିଁ ଅଟନ୍ତି। କାହିଁକି ଏହାକୁ ଆଦୌ ଅସଫଳ ହେବାକୁ ଦିଅନ୍ତି ନାହିଁ? ତାଙ୍କର ଆଚାର ବ୍ୟବହାର, ତାଙ୍କର ସେବା କାର୍ଯ୍ୟ, ପୁଣି ଅନ୍ୟ ଯାହା କିଛି କାର୍ଯ୍ୟକୁ ସେ କରିଅଛନ୍ତି, ପ୍ରକୃତରେ ସେ ସବୁ ବଚନକୁ ପ୍ରମାଣିତ କଲା। ଯାହା କିଛି ଘଟଣା ଏହି ସମୟରେ ସଫଳ ହେବ ବୋଲି ଭାବବାଦୀଗଣ କହିଥିଲେ। ତାହା ହିଁ ଏହାକୁ ସଫଳ କଲା। ତତ୍ପରେ ଯାଇ ସେମାନେ ବୁଝିଲେ ଯେ ଏହା ତାଙ୍କ ପାଇଁ କଥିତ ହୋଇଥିଲା। ସେମାନଙ୍କର ବନ୍ଧୁଗଣ କୁଶଳପିତ କରିଥିବା ବନ୍ଧୁଗଣ ବୁଝିଲେ ଯେ ଯାହାଙ୍କ ପ୍ରତି ସେମାନେ ଏହାକୁ କହିଥିଲେ ସେହି ଜଣଙ୍କ ପ୍ରକୃତରେ ସେମାନଙ୍କର ବନ୍ଧୁ ଯୀଶୁ ଥିଲେ। ତେଣୁ ସେ ସେମାନଙ୍କ ସହିତ ଯେତେବେଳେ କଥାବାର୍ତ୍ତା କରିଥିଲେ ସେତେବେଳେ ସେମାନଙ୍କ ହୃଦୟ ଯେ ବିଦୀର୍ଣ୍ଣ ହୋଇଗଲା ଏଥିରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ। ଆଉ ସେମାନେ ଦୀର୍ଘ 6 ମାଇଲର ଏକ ପଥକୁ ଅତିକ୍ରମ କରି ଚାଲିଥିଲେ। ତଥାପି ଏହା ଯେ ଅତି ଅଳ୍ପ ସମୟର ଏକ ଯାତ୍ରା ଥିଲା ସେପରି ଅନୁଭୂତ ହୋଇଥିଲା। ଏହିଠାରେ ସେମାନେ ଯେ ଅନ୍ୟ ଏକ ବିଷୟକୁ ସଫଳ କରିଥିଲେ ସେ କଥାଟି ଆପଣମାନଙ୍କୁ ଜଣା ଭାବବାଣୀ ଯେ ସୁସ୍ପଷ୍ଟ ରୂପେ ପ୍ରମାଣିତ ହୋଇସାରିଥିଲା। ଏହାରି ଉପରେ ସେମାନେ ଦୀର୍ଘ 6 ଘଣ୍ଟା କାଳର ଏକ ଉପଦେଶକୁ ଶୁଣିଥିଲେ। ସମସ୍ତ ଯାତ୍ରା ପଥରେ ପଥଚାରୀ ହୋଇ ସେ ତାହା ହିଁ ସେମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ସେମାନେ ଯେତେବେଳେ ଯାତ୍ରା କରିବାରୁ ନିବୃତ୍ତ ହେଲେ ଆଉ ଯଥାଶୀଘ୍ର ପଥସ୍ଥାନ୍ତରୁ ଓହରିଲେ ଯେହେତୁ ସେମାନେ ଜେରୁସାଲେମର ନିକଟରେ ପହଞ୍ଚି ସାରିଥିଲେ। 6 ଘଣ୍ଟା ବିଳମ୍ବ ପରେ 60 ଫର୍ଲଙ୍ଗର ଯାତ୍ରା ପରେ ହିମାଳୟର 6 ମାଇଲ ଦୂରବର୍ତ୍ତୀ ପଥରେ ସେମାନେ ଯାତ୍ରା ଶେଷ କରି ଉପସ୍ଥିତ ହେଲେ ଏହା ତାହା ହିଁ ଅଟେ ଯାହାକି ଘଟିଥିଲା। ଆଉ ସେ ପ୍ରଚାର କରିଥିଲେ ଦୀର୍ଘ 6 ଘଣ୍ଟା ଧରି ଭାବବାଣୀୟ ବୃତ୍ତାନ୍ତକୁ ପ୍ରମାଣିତ କରି ସିଦ୍ଧ କରିଥିଲେ। ଏହି 3ଟି ଘଟଣା ପାଇଁ ମୋତେ ଆଦୌ ଦୋଷାରୋପ କରନ୍ତୁ ନାହିଁ, ତତ୍ପରେ ଧ୍ୟାନ ଦିଅନ୍ତୁ, ବୁଝନ୍ତି ତ, କିନ୍ତୁ ଧ୍ୟାନ ଦିଅନ୍ତୁ, ସେମାନେ ପ୍ରଚାର କରିଥିଲେ, ସେ ପ୍ରଚାର କରିଥିଲେ ଭାବବାଣୀ ଯେ ପ୍ରମାଣର ସହିତ ସିଦ୍ଧ ହେଲା, ପ୍ରକଟିତ ହେଲା। ଏହାରି ଉପରେ ସେମାନେ 6 ଘଣ୍ଟାର ଏକ ଦୀର୍ଘ ସମାଚାରକୁ ଶୁଣିଥିଲେ। ଆଉ ସେତେବେଳେ ସନ୍ଧ୍ୟା ସମୟ ଘନେଇ ଆସୁଥିଲା। ଆପଣମାନଙ୍କୁ ତ ଜଣା ଯେ କାଲି ଆଜି ପୁଣି ଚିରକାଳ ସମାନ ଅଟନ୍ତି। ଏହା ତ ସେହି ଘଡ଼ିର ସୁଯୋଗଟି ଥିଲା ଯେତେବେଳେ ସେମାନଙ୍କ ଚକ୍ଷୁ ଖୋଲିଗଲା। ଏପ୍ରିୟ 13:8 ପଦକୁ ବୁଝିବା ପାଇଁ ସେମାନଙ୍କ ଚକ୍ଷୁ ଖୋଲିଗଲା ଯେ ସେ କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି। ସନ୍ଧ୍ୟା ବେଳାରେ ଘଟଣାବଳୀ ଗୁଡାକ ଭାବବାଣୀ ଦ୍ୱାରା ସୁସ୍ପଷ୍ଟ ହୋଇସାରିଅଛି। ତେଣୁ ଏହି ସମୟର ଯୋଗ୍ୟ ଭାବବାଣୀକୁ ଆପଣମାନେ ଯଦି ବିଶ୍ୱାସ କେବଳ କରିବେ ତେବେ ଏହି ଆଧୁନିକ ସମୟରେ କିପରି ଧରଣର ଘଟଣା ଯେ ଘଟୁଅଛି ତାହାକୁ ଆପଣମାନେ ଅତି ସହଜରେ ଚିହ୍ନି ପାରିବେ। ହଁ, ନିର୍ବୁଦ୍ଧିଗଣ ବୁଝିବା ନିମନ୍ତେ ଶିଥିଳ ଚିତ୍ତଗଣ, ବିଶ୍ୱାସ କରିବାକୁ ଶିଥିଳ ଚିତ୍ତ, ଏହା ଉପରେ ଆପଣମାନେ ବିଚାର ବିମର୍ଶ କରି ଲାଗି ରହନ୍ତୁ। ମସିହଙ୍କ ନିମନ୍ତେ ଭାବବାଦୀ କହିଥିବା ସକଳ ବାକ୍ୟକୁ ବିଶ୍ୱାସ କରିବାରେ ଶିଥିଳ ଚିତ୍ତମାନେ ଏହିସବୁ ଘଟଣା ଘଟିବାକୁ କଣ ଆବଶ୍ୟକ ନଥିଲା କି? ପୂର୍ବରୁ କଥିତ ହୋଇସାରିଥିବା ସକଳ ଘଟଣାକୁ ସେ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିଥିଲେ। ପୁଣି ସେହି ସବୁ ବାକ୍ୟ ଯାହା କିଛି ଘଟିବ ବୋଲି ଭାବବାଦୀଗଣ ପୂର୍ବାସ କରି କହିସାରିଥିଲେ ସେହି ସବୁକୁ ସେମାନଙ୍କୁ ଦର୍ଶାଇଥିଲେ। ତତ୍ପରେ ଯାଇ ସେମାନେ ବୁଝିବାକୁ ଲାଗିଲେ। ତେଣୁ ସେ ଏପରି ବ୍ୟବହାର ଦେଖାଇଲେ ଯେପରିକି ସେ ଆଗକୁ ବଢିବା ପାଇଁ ଆଗ୍ରହୀ ଅଟନ୍ତି। ସେମାନେ ଏହି ବ୍ୟକ୍ତିଙ୍କୁ ପସନ୍ଦ କରିଥିଲେ। ସେମାନେ କହିଥିଲେ ଆପଣ ହିଁ ଆମମାନଙ୍କୁ କିଛିଟା ବିଶେଷ ଧରଣ ବିଷୟକୁ ଦାନ କରିଅଛନ୍ତି। ଆମ୍ଭେମାନେ ତ ସେ ବିଷୟଟିକୁ ଆଦୌ ଚିନ୍ତା ମଧ୍ୟ କରିନଥିଲୁ। କୌଣସି ଏକ ସ୍ଥାନରେ ସେ ଜୀବିତ ହୋଇଅଛନ୍ତି, ସେମାନେ ଯେ ତାଙ୍କରି ସହିତ କଥାବାର୍ତ୍ତା ହେଉଛନ୍ତି ସେ ବିଷୟକୁ ଆଦୌ ଜାଣିନଥିଲେ। ତେଣୁ ସେ ଏଥିରେ ସନ୍ଦେହର କୌଣସି କାରଣ ନାହିଁ ଯେ ସେ ଅତି ଦୁଃଖିତ ହୋଇ ସେମାନଙ୍କ ଆଗକୁ ଦେଖିଲେ। ତତ୍ପରେ ସେମାନଙ୍କୁ ଛାଡି ଆଗକୁ ବଢିବାକୁ ଲାଗିଲେ। ତଥାପି ସେମାନେ ଯେ ତାଙ୍କୁ ନିମନ୍ତ୍ରଣ ଦେଇ ଡାକନ୍ତୁ ଏହାକୁ ଇଚ୍ଛା ରଖି ଅପେକ୍ଷା କରି ରହିଥିଲେ। ଆଜି ରାତିରେ ତାହା ହିଁ ପ୍ରକୃତ ଉଦ୍ଦେଶ୍ୟ ଅଟେ ଯାହା ପାଇଁ ସେ ଅପେକ୍ଷା କରୁଛନ୍ତି। ତାଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ସେ ଆପଣମାନଙ୍କ ପାଇଁ ଅପେକ୍ଷା କରି ରହିଅଛନ୍ତି। ଧ୍ୟାନ ଦିଅନ୍ତୁ, ମେଜର ଚତୁର୍ଦ୍ଦିଗରେ ଘେରି ହୋଇ ରହିଥିବା ସେମାନଙ୍କ ସହଭାଗିତା ମଧ୍ୟକୁ ଏହି ଶିଷ୍ୟଦ୍ୱୟ ତାଙ୍କୁ ଯେତେବେଳେ ନିମନ୍ତ୍ରଣ କଲେ ଏହା ତ ପ୍ରକୃତରେ ସେହି ଯୋଗ୍ୟ ସମୟଟି ଥିଲା ଯେତେବେଳେ ସେ ସେମାନଙ୍କଠାରେ କିଛିଟା ମହାନ କାର୍ଯ୍ୟକୁ ସମ୍ପନ୍ନ କଲେ, ଯେ ପ୍ରକାର କର୍ମକୁ ସେ ଆପଣାର କୁଶଳ ପୂର୍ବେ କରିଥିଲେ ଆଉ ସେମାନଙ୍କ ଚକ୍ଷୁ ଖୋଲିଗଲା। ଯେହେତୁ ସେମାନେ ତାଙ୍କର ଆଚରଣକୁ ତାଙ୍କର ଭାବଭଙ୍ଗୀକୁ ଭଲ ଭାବେ ଜାଣିଥିଲେ, ସେ ଯେ କ'ଣ କରିଥିଲେ ସେ କଥାକୁ ସେମାନେ ଜାଣିଥିଲେ ଆଉ ପୂର୍ବେ ସେ ଯାହା କରିଥିଲେ ସେତେବେଳେ ମଧ୍ୟ ସେହି ସମାନ ଧରଣର କାର୍ଯ୍ୟକୁ କରିଥିଲେ, ସେମାନଙ୍କ ସମ୍ମୁଖରେ ତାହାକୁ ସମ୍ପନ୍ନ କରିଥିଲେ। ଆଉ ସେମାନେ କହିଲେ ତାହା ତ ତାଙ୍କର କର୍ମଟି ଅଟେ। ତୁରନ୍ତ ସେମାନେ ସେହି ସ୍ଥାନରେ ଉଠିଲେ। ପୁଣି ଏହି କଥାର ଘଟଣାକୁ ଉତ୍ଫୁଲ୍ଲ ଚିତ୍ତରେ ଘୋଷଣା କରିବାକୁ ବାହାରି ପଡ଼ିଲେ। ତତ୍ପରେ ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ। ଯେଉଁ ଯାତ୍ରା ପଥରେ ଗମନ କରୁଥିବା ସମୟରେ ଏହି ସନ୍ଦେଶକୁ ଶୁଣିବା ନିମନ୍ତେ ସେମାନେ ଦୀର୍ଘ ଛଅ ଘଣ୍ଟା ସମୟ ବ୍ୟତୀତ କରିଥିଲେ। ହୋଇପାରେ ସେହି ସମାନ ଦୂରତା ପଥକୁ କ୍ଷିପ୍ର ବେଗରେ ଚାଲି ଚାଲି ଯାଇ ଅନ୍ୟମାନଙ୍କୁ କହିବା ନିମନ୍ତେ ଯେ ସେ ପ୍ରକୃତରେ ଉତ୍ଥିତ ହୋଇଅଛନ୍ତି, ଅପ୍ରକୃତରେ ଜୀବିତ ଅଟନ୍ତି। ସମ୍ଭବତଃ ଏଥିପାଇଁ ସେମାନଙ୍କୁ 20 ମିନିଟର ସମୟ ଲାଗିଥିଲା।
ବନ୍ଧୁଗଣ, ଏହା ମଲାଖି ଚତୁର୍ଥ ଅଧ୍ୟାୟର, ଲୁକ 17 ଅଧ୍ୟାୟର, ଯୋହନ 15 ଅଧ୍ୟାୟର, ଆରେ ବା ଏକାଧିକ ବଚନର ପ୍ରକାଶିତ ବାକ୍ୟ 10 ଅଧ୍ୟାୟର, ପୁଣି ଏକାଧିକ ଭାବବାଣୀର ସଫଳୀକରଣ ବିଷୟ ଏହା ଅଟେ ଯାହାକୁ ଏହି ସମୟ ନିମନ୍ତେ ଉପସ୍ଥାପନ କରାଯାଇପାରେ। ଆହୁରି ମଧ୍ୟ ମାର୍କ ଲିଖିତ ସୁସମାଚାରରେ, ପୁଣି ମାଥ୍ୟୁ ଲିଖିତ ସୁସମାଚାରରେ ଯେଉଁ ସ୍ଥାନରେ ସେ ଏପରି କହିଥିଲେ, ଏହି ସବୁ ମହାନ ଚିହ୍ନ ପୁଣି ଅଦ୍ଭୁତ ଘଟଣାମାନ ଆକାଶର ବକ୍ଷ ଦେଖାଯିବ, ପୁଣି ଲୋକମାନେ ଏହାକୁ ଥାଳିଆ ଗୁଡାକ ବୋଲି କହନ୍ତି, ଉଡନ୍ତ ଥାଳିଆ ଗୁଡାକ ବୋଲି କହିଥାନ୍ତି, ଯାହାକି ସକଳ ବିଚାର ଶକ୍ତିର ପୁଣି ସାମର୍ଥ୍ୟର ଅତ୍ୟଧିକ ପରାକ୍ରମର ପରିଚୟକୁ ପରାକାଷ୍ଠ ହୋଇ ଉଭେଇ ଯାଏ, ପୁଣି ସେହି ବିଦ୍ୟାବୁଦ୍ଧିର ପରିସରକୁ ଚାଲିଯାଏ ଯାହା ମଧ୍ୟକୁ ଏହା ପ୍ରବେଶ କରିଯାଇପାରେ। ସେ ଲେଖିପାରନ୍ତି, ସେ କଥା କହିପାରନ୍ତି, ସେ ଆପଣଙ୍କର ଇଚ୍ଛା ମତେ ଯାହା କିଛି ଇଚ୍ଛା କରନ୍ତି ତାହାକୁ କରିପାରନ୍ତି। ସେହି ମହାନ ଅଗ୍ନିର ସ୍ତମ୍ଭଟି ସେ ଆଜି କାଲି ପୁଣି ଚିରଦିନ ସମାନ ଅଟନ୍ତି। ତତ୍ପରେ ଏହାର ଦୃଶ୍ୟଟି ପୃଥିବୀ ଉପରେ ପ୍ରତିଫଳନ ହେଉଅଛି, ଧୂଆଁର ପିରାମିଡ ଗୁଡାକର ଆକୃତି ପରି ବାୟୁମଣ୍ଡଳକୁ ଉତ୍ତୋଳିତ ହେଉଅଛି, ଏପରି ଉଚ୍ଚରେ ତାହା ପରିଚିତ ହେଉଅଛି ଯେଉଁ ସ୍ଥାନରେ କୌଣସି ପ୍ରକାରେ ଆଦ୍ରତାର କିମ୍ବା ଅନ୍ୟ କୌଣସି ବାଷ୍ପର ଅବସ୍ଥିତି ଥାଇ ନ ପାରେ। 30 ମାଇଲ ଉଚ୍ଚରେ ତାହା ଦେଖିବାକୁ ମିଳେ। ଏହା ଘଟିବାର 1.5 ବର୍ଷ ପୂର୍ବେ ଏଥିପାଇଁ ପୂର୍ବାସ କରାଯାଇଥିଲା, ଅର୍ଥାତ୍ ଏହା ଯେ ଠିକ ସେପରି ଧରଣର ହୋଇ ଦେଖାଯିବ ସେ ବିଷୟରେ ପୂର୍ବରୁ କଥିତ ହୋଇ ସାରିଥିଲା। ତତ୍ପରେ ଛବିଟିକୁ ଆଡି ଭାବରେ ଓଲଟାଇ ପକାନ୍ତୁ, ପୁଣି କିଏ ଯେ ତଳକୁ ଚାହିଁ ଦେଖୁଛନ୍ତି ତାଙ୍କୁ ଚିହ୍ନନ୍ତୁ। ଯାହା କିଛି ବିଷୟ କଥିତ ହୋଇଥିଲା ତହିଁରୁ ଗୋଟିଏ ମାତ୍ର ବାକ୍ୟ କଦାପି ଅସଫଳ ହେଲା ନାହିଁ। ପୁଣି ଏହି ସ୍ଥାନରେ ଈଶ୍ୱରଙ୍କ ଲିଖିତ ବାକ୍ୟ ଅବସ୍ଥାଙ୍କ ରହିଅଛି, ଆଉ ଏହା ଯେ ସତ୍ୟ କଥା ଅଟେ ସେ କଥାକୁ ପ୍ରମାଣିତ କରୁଅଛି, ଆଉ ଏହା ପୁନଃ ସନ୍ଧ୍ୟାକାଳର ସମୟ ଅଟେ। ମୁଁ ତ ଚିନ୍ତିତ ଅଟେ ଯଦି ଅନୁଗ୍ରହ ଦ୍ୱାରା ସେ ଆଜି ରାତିରେ ପ୍ରତ୍ୟାବର୍ତ୍ତନ କରନ୍ତି, ପୁଣି ବିଗତ ଦିନମାନଙ୍କରେ ସେ ଯାହା କିଛି କର୍ମ କରିଥିଲେ ତାହାକୁ ପୁନଃ ଏଠାରେ କ୍ଷେପକାର କରନ୍ତି। ଆସନ୍ତୁ ଆମେ ପ୍ରାର୍ଥନା କରିବା, ପୁଣି ତାଙ୍କଠାରେ ନିବେଦନ କରିବା। ଭାବବାଣୀର ସୁସ୍ପଷ୍ଟତା ଦ୍ୱାରା ଘଟଣାବଳୀ ଗୁଡାକ ପରିଷ୍କାର ହୋଇସାରିଛି। ସର୍ବଶକ୍ତିମାନ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ, ପ୍ରେମମୟ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେଉଁ ସବୁ ବିଷୟ ଆମମାନଙ୍କୁ ନିହାତି ପକ୍ଷେ ଜାଣିବାର ଅଛି ସେ ସବୁକୁ ବୁଝିବାରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆପଣଙ୍କ ବାକ୍ୟକୁ ବୁଝିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପୁଣି ହେ ପ୍ରଭୁ, ଆମ୍ଭେମାନେ ସମାଚାରକୁ ଏତେବେଳେ ଶ୍ରବଣ କରିଅଛୁ, ପ୍ରାୟ 2000 ବର୍ଷ ପୂର୍ବେ ଦେଖାଯାଇଥିବା ପୁସ୍ତକ ଗୁଡାକର ବଚନକୁ ଶ୍ରବଣ କରିଅଛୁ। ତତ୍ପରେ ଏହି ଯୁଗାନ୍ତର ଦିନମାନଙ୍କରେ ଏହା ପୁନଃ ଏହିଠାରେ ବର୍ତ୍ତମାନ ଉନ୍ମୋଚିତ ହୋଇଅଛି, ପୁଣି ଏହା ସନ୍ଧ୍ୟାକାଳ ସମୟ ଆଡ଼କୁ ଅଗ୍ରସର ହେଉଅଛି। ମେଥଡିଷ୍ଟ ଗଣ, ବ୍ୟାପ୍ଟିଷ୍ଟ ଗଣ, ପ୍ରେସବିଟେରିଆନ ଗଣ, ପୁଣି ଏମାନଙ୍କ ପରି ଏକାଧିକ ସଂଗଠନ ଆପଣଙ୍କ ସହିତ ବିଗତ ଯୁଗମାନଙ୍କରେ କଥାବାର୍ତ୍ତା କରି ଆସିଅଛନ୍ତି। ପୁଣି ଏପରି ମଧ୍ୟ ହୋଇପାରେ ଯେ ଏହି ମହାନ ସମୟର ଯାତ୍ରା ପଥରେ ଯାହାକି ଦିବସ ଅବା ରାତ୍ରିର ବେଳା ରୂପେ ପରିଚିତ ହୋଇଅଛି ଏପରିକି ଭାବାଦି କହିଥିଲେ, ତଥାପି ସନ୍ଧ୍ୟାକାଳରେ ଜ୍ୟୋତି ପ୍ରକାଶିତ ହେବ ସେ ବେଳାଟି ଉପସ୍ଥିତ ହୋଇସାରିଅଛି। ଯୀଶୁ କବରରୁ ଉତ୍ଥାପିତ ହେଲେ, ଆଉ ଶିମୋନଙ୍କୁ ତଥା ଅନ୍ୟ ସ୍ତ୍ରୀମାନଙ୍କୁ ଦର୍ଶନ ଦେଲେ, ପୁଣି ସେ ଯେ ଜୀବିତ ଥିଲେ ସେ କଥାଟି ସେମାନଙ୍କୁ ଜଣାଇଲେ, ତାହା ପ୍ରାତଃକାଳର ସମୟ ଥିଲା। ତତ୍ପରେ ସନ୍ଧ୍ୟାକାଳରେ ସେ ପୁନଶ୍ଚ ଫେରି ଆସିଲେ, ତଥାପି ସମସ୍ତ ଦିନବେଳା ସେ ସେମାନଙ୍କ ସହିତ ଯାତ୍ରା କଲେ, ପୁଣି ସେମାନଙ୍କର ଅନ୍ଧତ୍ୱପଣ ନିମନ୍ତେ ସେମାନଙ୍କୁ ଭର୍ସନା କଲେ, ତଥାପି ସନ୍ଧ୍ୟାବେଳରେ ସେ ଆପଣଙ୍କୁ ସେମାନଙ୍କ ନିକଟରେ ସ୍ୱୟଂକୁ ପରିଚିତ କରାଇଲେ। ହେ ପ୍ରଭୁ, ଆମ୍ଭେମାନେ ଯେତେ ଜଣ ଆପଣଙ୍କ ବଚନ ସହିତ ସହଭାଗିତା ରଖିଅଛୁ, ଆଜିର ଏହି ରାତ୍ରି ବେଳାରେ ଆପଣ ଆମମାନଙ୍କ ସଙ୍ଗତି ମଧ୍ୟକୁ ଆସନ୍ତୁ। ହେ ପରମେଶ୍ୱର, ଏହି ବିଷୟଟି ଲୋକମାନଙ୍କ ମଧ୍ୟରେ ଅତି କମ୍ ମାତ୍ରାରେ ଆଜିକାଲି ବିଶ୍ୱାସ କରାଯାଇଥାଏ, ତଥାପି ମୁଁ ଆପଣଙ୍କୁ ଏଥିପାଇଁ ଧନ୍ୟବାଦ ଦିଏ, ଯେହେତୁ ଏପରି କେତେକ ସଦ୍ଭକ୍ତ ଅଛନ୍ତି ଯେଉଁମାନଙ୍କୁ ଆପଣ ତଥାପି
ଆହ୍ୱାନ କରିଛନ୍ତି, ପୁଣି ଅନନ୍ତ ଜୀବନ ନିମନ୍ତେ ସେମାନଙ୍କୁ ନିରୂପିତ କରିଛନ୍ତି। ପୁଣି ଆପଣ ଏପରି କହିଥିଲେ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ। ଆଉ ସନ୍ଧ୍ୟାବେଳର ଜ୍ୟୋତି ଗୁଡିକ ଯେତେବେଳେ ଆଲୋକ ପ୍ରଦାନ କରୁଅଛନ୍ତି, ଆପଣ ଯେହେତୁ ଆଜ୍ଞା ପ୍ରଦାନ କରିଅଛନ୍ତି, ତେଣୁ ହେ ପ୍ରଭୁ କୌଣସି ଗୋଟିଏ ହେଲେ ଭାବାଣୀ ବାକ୍ୟ ଯାହା ସବୁ କଥିତ ହୋଇଥିଲା ସେ ଶହେଟି ଭାବାଣୀରୁ କୌଣସି ଗୋଟିଏ ହେଲେ ଥରକର ପାଇଁ ସୁଦ୍ଧା ଅସଫଳ ହୋଇନାହିଁ। ତତ୍ପରେ ତାହା ଯଦି ପ୍ରକୃତରେ ପ୍ରଣୀତ ହୁଏ, ତେବେ ସେହି ଜଣକ ନିଶ୍ଚିତ ରୂପେ ଆପଣ ହିଁ ଅଟନ୍ତି, ଯେହେତୁ କେହି ଜଣେ ଅନ୍ୟ ବ୍ୟକ୍ତି ଏତେ ଅଧିକ ସଠିକ ହୋଇପାରେ ନା। ଠିକ ବାଇବଲ ପରି କେହି ଜଣେ ବ୍ୟକ୍ତି କଦାପି ଦେଖିପାରିଲେ ନାହିଁ। ଷୋହଶହ ବର୍ଷର ଏକ ଦୀର୍ଘ ସମୟର ଅବସରରେ କେହି ଜଣେ ବ୍ୟକ୍ତି ସୁଦ୍ଧା ଏପରି କରିପାରିଲେ ନାହିଁ। 40 ଜଣ ବିଭିନ୍ନ ଲେଖକଙ୍କ ଦ୍ୱାରା ଲିଖିତ ହୋଇସାରିଥିଲା, ତଥାପି ଏଥିରେ ଗୋଟିଏ ମାତ୍ର ଭୁଲ ଭଟକା ମିଳେ ନାହିଁ। ପ୍ରେମୟ ଈଶ୍ୱର, ମୁଁ ପ୍ରାର୍ଥନା କରେ ଯେ ଆଜି ରାତ୍ରିବେଳା ଆପଣ ଏବ୍ରିୟ 13:8 ପଦ ଅନୁସାରେ ସ୍ୱୟଂରୁ ପ୍ରକଟ ହେବେ, ଅର୍ଥାତ୍ ଆପଣ ଯେ କାଲି ଆଜି ପୁଣି ସର୍ବଦା ସମାନ ଅଟନ୍ତି ସେହି ସତ୍ୟତାକୁ ପ୍ରକଟ କରିବେ। ତତ୍ପରେ ଯେ ସକଳ କର୍ମ ଆପଣ ସେତେବେଳେ କରିଥିଲେ ସେହି ସବୁ କର୍ମକୁ ଆପଣ ଆଜି ମଧ୍ୟ କରନ୍ତି। ଏହି ଯୁଗାନ୍ତର ଦିନ ମାନଙ୍କରେ ଜଗତଟି ଯେତେବେଳେ ସଦମ ହମଳା ପରି ଅଧବତାରେ ଭରପୁର ହେଉଅଛି, ସେହି ସମୟ ନିମନ୍ତେ ଆପଣ ଏପରି ପ୍ରତିଜ୍ଞା କରି କହିଥିଲେ, ଆମ୍ଭେମାନେ ସେହି ବାଳକ ଗୁଡାକ ଆଡକୁ ଦୃଷ୍ଟି ପକାଉ, ଠିକ ଝିଅମାନଙ୍କ ପରି ଅବିକଳ ଦେଖାଯାଆନ୍ତି, ସେମାନଙ୍କ ପରି ବସ୍ତ୍ର ଗୁଡାକୁ ପିନ୍ଧୁଅଛନ୍ତି। ତତ୍ପରେ ଝିଅମାନଙ୍କୁ ମଧ୍ୟ ଦେଖୁ, ସେମାନେ ପୁଅମାନଙ୍କ ପରି ବ୍ୟବହାର କରିବାକୁ ଯତ୍ନ କରୁଛନ୍ତି। ତତ୍ପରେ ଏପରି ପ୍ରତାରିତ ଯୁଗରେ ପୁରୁଷଗଣଙ୍କୁ ନାରୀଗଣଙ୍କୁ ଆମେ ଦେଖୁ, ପରସ୍ପରର ଜୈନ ସମ୍ଭୋଗ ନିମନ୍ତେ ଆବେଦନଟି ଉପହାସ ନିମିତ୍ତ ଏକ ପ୍ରତିମୂର୍ତ୍ତିର କାରଣ ହୋଇପଡିଛି। ସୁସମାଚାର ବାକ୍ୟଟିକୁ ଏକତରଫ ଭାବେ ଅଲଗା କରି ଦିଆଯାଇଛି, ପୁଣି ଲାଓଦିକିଆ ଯୁଗରେ ଉଲ୍ଲଂଘନ ଅବସ୍ଥା ଧାରଣ କରି ନେଇଛି। ହେ ଈଶ୍ୱର, କିପରି ଜଘନ୍ୟ ସମୟର ଅବସ୍ଥାଟି ଅଟେ। ହେ ପ୍ରଭୁ ଯୀଶୁ, ଆସନ୍ତୁ, ଆପଣଙ୍କୁ ଆମମାନଙ୍କ ନିକଟରେ ପରିଚିତ କରାନ୍ତୁ, ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ। ଆପଣମାନେ ନିଜ ନିଜର ମସ୍ତକକୁ ଯେତେବେଳେ ଅବରୋଧ କରି ରଖିଛନ୍ତି, ନିଜ ନିଜର ଚକ୍ଷୁ ଦ୍ୱୟକୁ ଯେତେବେଳେ ବନ୍ଦ କରି ରଖିଛନ୍ତି, ମୁଁ କିଛିଟା ବିଶେଷ ଥରର ବିଷୟ ଆପଣମାନଙ୍କୁ ପଚାରିବାକୁ ଯାଉଅଛି। ପରମେଶ୍ୱର ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାଟିକୁ ଆପଣମାନେ ବିଶ୍ୱାସ କରନ୍ତି କି? ଆପଣମାନେ ଏ କଥାକୁ ବିଶ୍ୱାସ କରନ୍ତି କି ଯେ ସକଳ ଘଟଣା ଏତେବେଳେ ସଫଳ ହେଉଅଛି ତାହା ଭାବବାଣୀର ସଫଳୀକରଣର ଉଦ୍ଦେଶ୍ୟ ଅଟେ? ଆପଣମାନେ ବିଶ୍ୱାସ କରନ୍ତି କି ଯୀଶୁ ଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି? ଆପଣମାନେ ଏ କଥାକୁ ବିଶ୍ୱାସ କରନ୍ତି କି ସେ ଯେତେବେଳେ ଏହି ଜଗତରେ ଥିଲେ ଆଉ ସେହି ଯୁଗର ନିମନ୍ତେ ଦେହଧାରୀ ହୋଇଥିଲେ, ପୁଣି ଯେ ସକଳ କାର୍ଯ୍ୟକୁ ସେ ସେତେବେଳେ କରିଥିଲେ ସେହି ସବୁ କର୍ମକୁ ଏତେବେଳେ ମଧ୍ୟ ପୁନର୍ବାର ଦୋହରାଇବାର ଥିଲା? ଏହିପରି ଭାବରେ ଭାବବାଦୀଗଣ କହିଥିଲେ, ସକଳ ଧର୍ମଶାସ୍ତ୍ର ଉକ୍ତି ଅବଶ୍ୟ ସଫଳ ହେବାକୁ ଅଛି, ଏହା କଦାପି ଅସଫଳ ହୋଇନପାରେ। ସେ ସ୍ୱୟଂକୁ କିପରି ଭାବରେ ପରିଚିତ କରାଇଥିଲେ? ମୂଷା ଯାହାକୁ କହିଥିଲେ ସେହି ଭାବବାଦୀଙ୍କ ଦ୍ୱାରା ତାହାକୁ ଦେଖାଇଥିଲେ, ଲୋକମାନଙ୍କ ହୃଦୟର ସକଳ ଗୁପ୍ତ ହେବାକୁ ଜାଣିଥିଲେ। ସେହି ନାରୀ ଜଣକ ତାଙ୍କ ବସ୍ତ୍ରର ଝୁମ୍ପାକୁ ଛୁଇଁଥିଲେ, ସେ ବୁଲି ପଡିଥିଲେ ଆଉ କହିଥିଲେ, ତୁମ୍ଭର ବିଶ୍ୱାସ ତୁମକୁ ସୁସ୍ଥ କଲା। ସିମନ ପିତର ତାଙ୍କ ନିକଟକୁ ଆସି ଯେତେବେଳେ ପହଞ୍ଚିଲେ ସେ ତାଙ୍କ ନାମକୁ ଜାଣିଥିଲେ, ସେ ଯେ କିଏ ଥିଲେ ସେ କଥାଟିକୁ ସେ ତାଙ୍କୁ କହିଥିଲେ, ତାଙ୍କ ପିତା ଯେ କିଏ ସେ କଥାଟି ମଧ୍ୟ କହିଥିଲେ। ଆଉ ସେହି ସମାନ ପ୍ରେମମୟ ଈଶ୍ୱର ଯୀଶୁ ସେ ଆଜି ମୃତ ନୁହନ୍ତି, ସେ ସବୁବେଳେ ଜୀବିତ ଅଟନ୍ତି। ପରମେଶ୍ୱରଙ୍କ ମହିମା କୀର୍ତ୍ତନ ହେଉ। ପୁଣି ମୁଁ ବିଶ୍ୱାସ କରେ ଏହି ସନ୍ଧ୍ୟା କାଳର ଅବସରରେ ମୁଁ ସେପରି ଭରସା କରେ ଯେ ସେ ପୁନଶ୍ଚ ଆମମାନଙ୍କୁ ସମ୍ବେତ ରୂପେ ଆହ୍ୱାନ କରିଛନ୍ତି, ହେ ପ୍ରଭୁ ଯୀଶୁ ଆମମାନଙ୍କ ମଧ୍ୟକୁ ଆସନ୍ତୁ, ଆମମାନଙ୍କୁ ଛାଡି ନ ଯାଆନ୍ତୁ, ପୁଣି ଏହି ରାତ୍ରିବେଳାଟି ଶେଷ ନ ହେବା ପର୍ଯ୍ୟନ୍ତ ଆମମାନ ସହିତ ସାରା ରାତ୍ରି ରହିବାକୁ ଆସନ୍ତୁ। ତତ୍ପରେ ଆମମାନଙ୍କୁ ଆପଣଙ୍କ ସହିତ ଆସନ୍ତାକାଲି ପାଇଁ ଚାଲିବାକୁ ଦିଅନ୍ତୁ, ଯେପରିକି ଆମମାନେ ଆପଣଙ୍କ ପୁନରୁତ୍ଥାନର ସାମର୍ଥ୍ୟ ସହିତ ଆପଣଙ୍କୁ ବୁଝିପାରୁ, ଯେପରିକି ତଦ୍ୱାରା ଆପଣଙ୍କର ସ୍ନେହ ପୁଣି କରୁଣା ଆଉ ଅନୁଗ୍ରହ ଆମମାନଙ୍କ ସହବର୍ତ୍ତୀ ହୋଇପାରେ। ଆହେ ଅନନ୍ତ ଈଶ୍ୱର, ଏହି ସବୁ ବିଷୟ ପ୍ରଦାନ କରନ୍ତୁ, ଯେହେତୁ ଆମମାନେ ଜାଣୁ ଯେ କେବଳ ଈଶ୍ୱର ହିଁ ଏସବୁକୁ ପ୍ରଦାନ କରିପାରନ୍ତି।
ଏହି ଗଢ଼ିର ଅତ୍ୟଧିକ ଶାନ୍ତିପୂର୍ଣ୍ଣ ପରିବେଶରେ ଆସନ୍ତୁ ଈଶ୍ୱରଙ୍କ ମନେ ଏହା କହିବା, ଆମମାନଙ୍କ ପିତା, ଆମମାନଙ୍କ ଶରୀରଟି ଆପଣଙ୍କ ପାଇଁ ଏକ ଦୁର୍ବଳ ନିବାସ ସ୍ଥାନ ଅଟେ, କିନ୍ତୁ ହେ ପ୍ରଭୁ, ଆପଣଙ୍କର ବିଶୁଦ୍ଧ ଭାବେ ନିର୍ମଳ ଅନୁଗ୍ରହଟି, ଆପଣଙ୍କ ପବିତ୍ର ଆତ୍ମା ଏତେବେଳେ ଆସନ୍ତୁ ଆମମାନଙ୍କୁ ସକଳ ପ୍ରକାରର ସନ୍ଦେହରୁ, ପୁଣି ସମସ୍ତ ପ୍ରକାରର ବିଚଳିତ ଭାବନାରୁ, ପୁଣି ସକଳ ପ୍ରକାରର ସନ୍ଦେହପୂର୍ଣ୍ଣ ଧାରଣାରୁ, ପୁଣି ସକଳ ପ୍ରକାରର ସନ୍ଦେହାତ୍ମକ ଆଚରଣରୁ, ଯାହା କିଛି ବ୍ୟତିକ୍ରମର ବିଷୟ ଆମ୍ବା ମଧ୍ୟ ବାସ କରି ରହିଥାଏ, ସେ ସବୁରୁ ପରିଷ୍କାର କରି ପକାନ୍ତୁ, ଯେପରିକି ତିଳେ ମାତ୍ର ସନ୍ଦେହ ବିନୁ ଆମମାନେ ମୁକ୍ତ ହୋଇଯାଉ, ସେଥିରୁ ବାହାରି ଆସୁ, ପୁଣି ପିତରଙ୍କ ପରି ଦୃଢ଼ତାର ସହିତ ଅଙ୍ଗୀକାର କରିପାରୁ ଯେ ଆପଣ ସେହି ଖ୍ରୀଷ୍ଟ ଯିଏ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ହେ ପ୍ରଭୁ, ଆପଣଙ୍କ ବଚନ ଯେ ସତ୍ୟ, ଏହା ଆମେ ବିଶ୍ୱାସ କରୁ। ତେଣୁ ହେ ପ୍ରଭୁ, ପ୍ରାର୍ଥନାର ଏ ଧାଡ଼ିଟିକୁ ଆରମ୍ଭ କରିବା ପୂର୍ବେ ଆମମାନଙ୍କୁ ଅକ୍ପେଶରେ ଲକ୍ଷ୍ୟ କରାନ୍ତୁ, ସ୍ୱୟଂକୁ ଆମମାନଙ୍କଠାରେ ପରିଚିତ କରାନ୍ତୁ, ଯେପରିକି ଆପଣ କହିଥିଲେ ଲୋଟଙ୍କ ସମୟରେ ଏହା ଯେପରି ହେଲା ଠିକ ସେହିପରି, ଯେତେବେଳେ ଅବ୍ରାହମ ସେହି ଆହୁତ ଦଳଟି ଜଣେ ପ୍ରତିଜ୍ଞାତ ପୁତ୍ରଙ୍କ ଅପେକ୍ଷାରେ ଥିଲେ, ଲୋଟ ତ ସେହି ସ୍ଥାନରେ ରହି ଜଣେ ଆଧୁନିକ ବିଲି ଗ୍ରାହମଙ୍କୁ ରବର୍ଟସଙ୍କୁ ସେହି ସଂସ୍ଥା ଯୋଜନା ମଧ୍ୟରେ ସେଠାରେ ରହି ସେମାନଙ୍କଠାରେ ଶୁଣୁଥିଲେ, ଏକ ରାଷ୍ଟ୍ର ପରି ରହୁଥିଲେ, କିନ୍ତୁ ସଂଗଠନ ବିହୀନ ଅବସ୍ଥାରେ ଥାଇ ଅବ୍ରାହମ ଜଣେ ପ୍ରବାସୀ ଥିଲେ, ପୁଣି ଯେଉଁ ସ୍ଥାନର ଅଧିକାରୀ ଉତ୍ତରାଧିକାରୀ ହେବାକୁ ତାଙ୍କୁ ଥିଲା ସେ ଭୂଖଣ୍ଡରେ ଏହି ଛୋଟ ଦଳଟି ଇତସ୍ତତ ଭ୍ରମଣ କରୁଥିଲେ, କାରଣ ନମ୍ର ଲୋକେ ଜଗତର ଅଧିକାରୀ ହେବେ। କଦା ଏକ ବୃକ୍ଷର ଛାଇ ତଳେ ସେମାନେ ଯେତେବେଳେ ବସିଥିଲେ ବିଶ୍ରାମ ଗ୍ରହଣ କରୁଥିଲେ, ପରମେଶ୍ୱର ଏକ ମନୁଷ୍ୟ ରୂପକୁ ନେଇ ସେଠାକୁ ଓହ୍ଲାଇ ଆସିଲେ, ଦୁଇ ସ୍ୱର୍ଗଦୂତ ସଦୋମ ଆଡ଼କୁ ଅଗ୍ରସର ହେଲେ, ଆଉ ପରମେଶ୍ୱର ମନୁଷ୍ୟର ରୂପାକୃତିରେ ଥାଇ ପ୍ରଣୟିତ କଲେ ଯେ ସେହି ପ୍ରକୃତରେ ଥିଲେ। ସେ କହିଲେ, ହେ ଅବ୍ରାହମ, ତୁମର ପତ୍ନୀ ସାରା କେଉଁଠାରେ? କିଛି ଦିନ ପୂର୍ବେ ସେ ଅବ୍ରାହମ ନାମରେ ପରିଚିତ ଥିଲେ, ପୁଣି ସାରା ସେ ସାରି ବୋଲି ପରିଚିତ ଥିଲେ, ସାରି ନୁହେଁ ମାତ୍ର ସାରା ରାଜକୁମାରୀ ରୂପେ ପରିଚିତ ହେଲେ, ପୁଣି ଆପଣ ତାଙ୍କୁ ତାଙ୍କର ରାଜକୁମାରୀ ନାମରେ ଅଭିହିତ କରାଇଲେ, ଜଣେ ରାଜାଙ୍କର କନ୍ୟା ବୋଲି ପରିଚିତ କରାଇଲେ। ଆପଣ ଅବ୍ରାହମଙ୍କୁ ତାଙ୍କର ନାମ ଦ୍ୱାରା ଆହ୍ୱାନ କଲେ, ଅବ୍ରାହମ ଜାତି ସମୂହର ପିତା ବୋଲି ପରିଚିତ କରାଇଲେ। ତତ୍ପରେ ଆପଣ କହିଲେ, ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବାକୁ ଯାଉଅଛୁ। ଏ ଈଶ୍ୱର, ସେହି ମାଓବାଦୀଙ୍କ ହୃଦୟଟି ପ୍ରକୃତରେ ଆନନ୍ଦରେ କିପରି ଉଛୁଳି ଉଠିଥିବ, ଠିକ ସେହି ସମୟରେ ସେ ବୁଝିଥିଲେ ଯେ ଆପଣ ପ୍ରକୃତରେ କିଏ ଥିଲେ। ନିଃସନ୍ଦେହ ରୂପେ ସେ ଆପଣଙ୍କ ପାଦକୁ ଧୋଇ ଦେଇଥିଲେ, ପାଖରେ ଥିବା ସମସ୍ତ ଭୋଜନ ବସ୍ତୁକୁ ସେ କାଢି ଆଣିଥିଲେ, ପ୍ରିୟତି ଉତ୍ତମ ରୂପେ ଆପଣଙ୍କ ସମ୍ମୁଖରେ ତାହା ଥୋଇଥିଲେ, ସେଠାରେ ଯେ ପରମେଶ୍ୱର ଉପସ୍ଥିତ ଥିଲେ। ତତ୍ପରେ ସେ କହିଥିଲେ, ପଚାରିଥିଲେ ସାରା କେଉଁଠାରେ, ଯେପରିକି ସେ କିଛି ହେଲେ ଜାଣିନଥିଲେ। ପୁଣି ଆପଣ ତ ଅବ୍ରାହମ ତାଙ୍କୁ କହିଲେ, ସେ ତମ୍ବୁ ମଧ୍ୟରେ ବସିଅଛି, ଆପଣଙ୍କ ପଶ୍ଚାତ ଭାଗରେ ଥିବା ତମ୍ବୁ ମଧ୍ୟରେ ସେ ରହିଅଛି। ତତ୍ପରେ କି ପ୍ରକାର ଧରଣର ଘଟଣା ଯେ ଘଟିବାକୁ ଯାଉଥିଲା ସେ କଥାଟି ଆପଣ କହିଥିଲେ, ପୁଣି ଆପଣଙ୍କ ଅନ୍ତକରଣରେ ସେ ଏହାକୁ ସନ୍ଦେହ କଲେ। ତତ୍ପରେ ଆପଣ ଆପଣ ଅବ୍ରାହମଙ୍କୁ କହିଲେ, ସାରା ଏପରି କହି କାହିଁକି ସେ କଥାକୁ ସନ୍ଦେହ କଲେ? ଆପଣ ହୃଦୟରେ ସନ୍ଦେହ କରି କହିଲେ, ଏହିସବୁ କଥା ଆଦୌ ସମ୍ଭବ ହୋଇନପାରେ, ପରମେଶ୍ୱରଙ୍କଠାରେ କୌଣସି ବିଷୟ ଅତି କଠିନ କି? ହେ ଈଶ୍ୱର, ବାକ୍ୟର ପ୍ରକଟୀକୃତ ପରମେଶ୍ୱର ଯୀଶୁ, ଆପଣ କହିଥିଲେ ସଦୋମର ଦିନମାନଙ୍କରେ ଏହା ଯେପରି ହୋଇଥିଲା, ବିଜାତୀୟ ଜଗତର ବିନାଶ ପୂର୍ବେ ଏହି ଜଗତର ଅବସ୍ଥାଟି ଠିକ ସେହିପରି ଜଘନ୍ୟ ଅବସ୍ଥାରେ ଉପନୀତ ହେବ, ବିଜାତୀୟ ଯୁଗରେ ସଦୁପଧନ ହୋଇ ଦେଖାଯିବ। ଏହି ସ୍ଥାନରେ ଆମମାନେ ଉପସ୍ଥିତ, ଅନ୍ତର ଗଭୀର ସ୍ଥାନରୁ ଆମମାନେ ସଦୋମୀୟ ଗଣ ଅଟୁ। ଆଉ ତତ୍ପରେ ଆପଣ କହିଥିଲେ, ମନୁଷ୍ୟ ପୁତ୍ର ଯିଏକି ସର୍ବଦା ଜଣେ ମାଓବାଦୀଙ୍କ ସ୍ୱରୂପେ ପରିଚିତ କରାଯାଇଅଛନ୍ତି ସେହି ଘଡ଼ିରେ ପ୍ରକାଶିତ ହେବେ। ହେ ପରମେଶ୍ୱର, ଆପଣଙ୍କ ବଚନକୁ ସଫଳ କରନ୍ତୁ, ଆମମାନେ ଆପଣଙ୍କୁ ବିଶ୍ୱାସ କରୁଥିବା ସନ୍ତାନଗଣ ଅଟୁ, ଭକ୍ତିପୂତ ହୃଦୟ ଗୁଡାକ ସହିତ ହେ ପ୍ରଭୁ ଆମମାନଙ୍କୁ ବିଶ୍ୱାସ ଦାନ କରିବାକୁ ଅପେକ୍ଷା କରି ରହିଅଛୁ, ଯେପରିକି ପ୍ରାର୍ଥନା ଧାଡ଼ିକୁ ଆମମାନେ ଯେତେବେଳେ ଲାଭ କରିଅଛୁ ଲୋକେ ଯେପରି ବିଶ୍ୱାସ କରିପାରିବେ। ହେ ପିତା, ଏହା ସନ୍ଧ୍ୟାକାଳ ବେଳା ଅଟେ, ପରମେଶ୍ୱରଙ୍କ ପୁତ୍ରଙ୍କର ସନ୍ଧ୍ୟାକାଳୀନ ସକଳ ଜ୍ୟୋତିକୁ ଯିଏ ଥିଲେ ପୁଣି ଯିଏ ଅଟନ୍ତି ଆଉ ଆଗମନ କରିବେ, ଯେଉଁ ଭାବାଣୀକୁ ସେ ପ୍ରଦାନ କରିଥିଲେ ତଦ୍ୱାରା ସେ ସ୍ୱୟଂକୁ
ପ୍ରକଟ କରିବା ହେଉନ୍ତୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେନ୍।
ପୀଡ଼ିତଙ୍କ
ପାଇଁ ପ୍ରାର୍ଥନା କରିବାକୁ ମୁଁ ଏତେବେଳେ ପ୍ରସ୍ତୁତ,
ତଥାପି
ଏହା ଅତି ଅଦ୍ଭୁତ ଧରଣର ବିଷୟ ଯେ ଯେତେବେଳେ ଏହି ସ୍ଥାନରେ ଉପସ୍ଥିତ ଥାନ୍ତି ସେତେବେଳେ ତାହା କିପରି ଧରଣର ପରିବେଶକୁ ସୃଷ୍ଟି କରେ। ତତ୍ପରେ ମୁଁ ଏଠାରେ ଠିଆ ହୁଏ,
ପୁଣି
ଜନସାଧାରଣ ନିକଟରେ ଏକ ଦାବିକୁ ଏତେବେଳେ ପ୍ରସ୍ତୁତ କରୁଅଛି,
ପୁଣି
ରାଷ୍ଟ୍ର ସର୍ବତ୍ର ସମ୍ପର୍କ ସ୍ଥାପନ କରି ରହିଥିବା ଜନତାଙ୍କୁ ମୁଁ ଜୋର ଦେଇ କହେ ଯେ ପରମେଶ୍ୱର ଅଦ୍ୟାବଧି ଈଶ୍ୱର ଅଟନ୍ତି, ସେ ଆଦୌ ଅସଫଳ ହୁଅନ୍ତି ନାହିଁ, ଆଉ ଯାହା କିଛି ବିଷୟକୁ ସେ ପ୍ରତିଜ୍ଞା କରନ୍ତି ତାହାକୁ ସେ ସଫଳ କରିବେ। ଏହାକୁ ସଫଳ କରିବାକୁ ସେ କଦାପି ଅକୃତକାର୍ଯ୍ୟ ନହେବେ, ଯେହେତୁ ଏହାକୁ କରିବା ନିମନ୍ତେ ସେ ପ୍ରତିଜ୍ଞା କରିଥିଲେ।
ତେଣୁ
ସେ ଯାହା କିଛି ବିଷୟକୁ କହିଥିଲେ ତାହା ଉପରେ ମୁଁ ନିଜର ଦୃଢ଼ ଭରସାକୁ ରଖିପାରେ। ଏହେତୁ ମୁଁ ତାଙ୍କର ଆଗମନ ପାଇଁ ଅପେକ୍ଷା କରି ରହିଅଛି,
ଯେ
କୌଣସି ମୁହୂର୍ତ୍ତରେ ତାଙ୍କ ଆବିର୍ଭାବ ହେବାର ବିଷୟକୁ ମୁଁ ଅନାଇ ରହେ,
କାରଣ
ସେ କହିଥିଲେ ଯେଉଁ ଘଡ଼ିରେ ତୁମମାନେ ବିଚାର କରୁନଥିବ ସେହି ଘଡ଼ିରେ ହେବ। ଜଗତ ଯେତେବେଳେ ଏହା ଉପରେ ଅପ୍ରସ୍ତୁତ ଅବସ୍ଥାରେ ଥିବ ସେତେବେଳେ ସେ ପ୍ରକଟ ହେବେ।
ପୁଣି
ଯେତେ ଅଧିକ ରୂପେ ମୋତେ ଜଣା, ଏଠାରେ ମୋର ଆରାଧନାଳୟରେ ମୁଁ ଉପସ୍ଥିତ ଅଛି,
ପୁଣି ଏଠାରେ
କେତେକ ଏପରି ବ୍ୟକ୍ତି ବସିଛନ୍ତି ଯେଉଁମାନଙ୍କୁ ମୁଁ ଚିହ୍ନେ ନାହିଁ,
ଭାଇ ରାଇଟ୍,
ପୁଣି ତାଙ୍କ ପରି କେତେକ ପରିଚିତ ବ୍ୟକ୍ତି ଏଠାରେ ବସିଛନ୍ତି,
ଯେଉଁମାନେ
ଠିକ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ମୁଁ ଚିହ୍ନେ,
କିନ୍ତୁ
ଏଠାରେ କେତେକ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନଙ୍କୁ ମୁଁ ଆଦୌ ଚିହ୍ନେ ନାହିଁ।
ଆଉ
ଆଜିର ରାତ୍ରିବେଳା ଈଶ୍ୱର ଯେ ଏହାକୁ ସମ୍ପାଦନ କରିବେ ଏପରି କହିବା ନିମନ୍ତେ ମୋ ପାଖରେ ଅନ୍ୟ କିଛି ବିକଳ୍ପ ପନ୍ଥା ନାହିଁ। ବିଗତ ବର୍ଷ ବର୍ଷ ଧରି ତାହାଙ୍କୁ ଏପରି କର୍ମ କରୁଥିବାର ବିଷୟକୁ ଆମମାନେ ଦେଖି ଆସିଅଛୁ,
କିନ୍ତୁ
ଆଜିର ରାତ୍ରିବେଳା ସେ ଏହାକୁ ସମ୍ଭବତଃ କରି ନ ପାରନ୍ତି,
ମୁଁ
ସେ କଥାଟି ଜାଣେ ନାହିଁ,
ତାହା
ତାଙ୍କ ଉପରେ ନିର୍ଭର କରେ।
ସେ ତ
ସ୍ୱତନ୍ତ୍ର ସର୍ବଭୌମ୍ୟ ଅଟନ୍ତି, ସେ ଯାହା ଇଚ୍ଛା କରନ୍ତି ତାହାକୁ କରନ୍ତି, କଣ ଯେ କରିବା କଥା ସେ ବିଷୟରେ କେହି ହେଲେ ତାଙ୍କୁ କିଛି ମନ୍ତ୍ରଣା ଦେଇପାରେ ନାହିଁ। ଆପଣଙ୍କ ବିଚାରରେ ପୁଣି ତାଙ୍କର ସକଳ ପନ୍ଥାରେ ସେ ସ୍ୱତନ୍ତ୍ର ଅଦ୍ୱିତୀୟ ଅଟନ୍ତି,
ତଥାପି
ଯେହେତୁ ସେ ଏହାକୁ ପ୍ରତିଜ୍ଞା କରି କହିଥିଲେ
ତେଣୁ
ଏହାକୁ ସଫଳ କରିବା ନିମନ୍ତେ ମୁଁ ତାଙ୍କୁ ବିନତି କରୁଅଛି,
କାରଣ
ଆମ୍ଭେମାନେ ଯେ ଏହାକୁ ଆବଶ୍ୟକ କରୁ
ତେଣୁ
ଆମମାନଙ୍କ ନିମନ୍ତେ ନିବେଦନ କରୁଛି ଏପରି ନୁହେଁ। ମାତ୍ର କେହି ଜଣେ ଅପରିଚିତ ବ୍ୟକ୍ତିଙ୍କ ନିମନ୍ତେ ସମ୍ଭବ ତାହା ହୋଇପାରେ, ଯେପରି ପବିତ୍ର ଆତ୍ମା ଅଭିଷିକ୍ତ କରିପାରନ୍ତି ଯେତେବେଳେ ଅଭିଷେକ କରୁଅଛନ୍ତି,
ଆମମାନଙ୍କୁ
ଅଭିଷେକ କରୁଅଛନ୍ତି,
ପୁଣି
ସେ ଯେ ମୋତେ କେତେ ଅଧିକ ରୂପେ ଅଭିଷେକ କରନ୍ତି ସେଥିରେ କିଛି କହିବାର ନାହିଁ।
ତାଙ୍କୁ
ଆପଣଙ୍କୁ ମଧ୍ୟ ଅବଶ୍ୟ ଅଭିଷେକ କରିବାକୁ ହିଁ ଅଛି,
ନିଶ୍ଚିତ ରୂପେ
ବିଶ୍ୱାସ କରନ୍ତୁ।
ଯେତେବେଳେ
ଏକ ପ୍ରାର୍ଥନା ଧାଡ଼ିକୁ ପ୍ରସ୍ତୁତ କରିବାକୁ ମୁଁ ଇଚ୍ଛା କରେ,
ତତ୍ପରେ
ମୁଁ କରିପାରିଲା ଭଳି ପ୍ରୀତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଚାହେଁ।
ପୁଣି
ଆମମାନେ ଧାଡ଼ିଟିଏ ପ୍ରସ୍ତୁତ କରିପାରିବା,
ନତୁବା
ଲୋକଙ୍କୁ ନିକଟକୁ ଡାକିପାରିବା ଆଉ ସେମାନଙ୍କୁ ଏହି ସ୍ଥାନଟିର ପର୍ଯ୍ୟନ୍ତ କରାଇ ଆଣିପାରିବା,
ଏକ
ପ୍ରାର୍ଥନାର ଧାଡି ପାଇଁ
ଏପରି
କରିପାରିବା। ତତ୍ପରେ ଏଠାରେ ପୀଡିତ ଅବସ୍ଥାରେ ଉପସ୍ଥିତ ଥିବା ସେହି ପ୍ରତ୍ୟେକ ଜଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବା,
ମୁଁ
ଏପରି ଧାରଣା କରେ। ଆମମାନଙ୍କ ସହିତ ଆମମାନଙ୍କ ସେବକ ଭାତୃଗଣକୁ ଆମମାନେ ଆସର କରିବା,
ପୁଣି
ଆପଣମାନଙ୍କ ଉପରେ ହସ୍ତାର୍ପଣ କରିବା,
ଆମମାନେ
ନିଶ୍ଚିତରେ ସେପରି କର୍ମକୁ କରିପାରିବା,
କିମ୍ବା
ଆମେମାନେ ଆମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କୁ ନିବେଦନ କରିପାରିବା,
ଯିଏକି
ଆପଣମାନଙ୍କ ପାଇଁ
ଯାହା
କିଛି ଇଚ୍ଛା କରନ୍ତି ତାହାକୁ
କରିବା ପାଇଁ
କେବଳ ଯୋଗ୍ୟ
ଅଟନ୍ତି,
କାରଣ ମୋହର ହସ୍ତଟି
ଆପଣମାନଙ୍କ
ପରି
ଯେକୌଣସି
ମନୁଷ୍ୟର
ହସ୍ତ
ପରି ଏକ ମାନବୀୟ ହସ୍ତ ଅଟେ,
କିନ୍ତୁ
ଏହାର
ପରିପ୍ରେକ୍ଷୀରେ
ଏପରି
ଏକ ବିଷୟ ରହିଅଛି,
ଏହା ତ
କୌଣସି
ମନୁଷ୍ୟର
ହସ୍ତ
ନୁହେଁ
ଯାହାକି
ଏହି
କାର୍ଯ୍ୟଟି କରିଥାଏ,
ମାତ୍ର
ଏହା ତ ପରମେଶ୍ୱରଙ୍କର
ବାକ୍ୟ
ଅଟେ
ଯିଏକି
ଏହାକୁ କରନ୍ତି।
ପରମେଶ୍ୱରଙ୍କ
ବାକ୍ୟରେ
ବିଶ୍ୱାସ
ତାହା ଅଟେ
ଯାହାକି
ଏହାକୁ ସଫଳ
କରେ।
ଏହାର
ଉପରେ
କୌଣସି
ପ୍ରକାର
ବୈଜ୍ଞାନିକ
ବିଷୟର
ଉଦ୍ଦେଶ୍ୟ
ନିହିତ ନାହିଁ,
ଏହା
ଅବୈଜ୍ଞାନିକ
କାର୍ଯ୍ୟ
ଅଟେ।
ଖ୍ରୀଷ୍ଟିଆନର
ଯୁଦ୍ଧାସ୍ତ୍ରରେ
ଏପରି
କୌଣସି
ବିଷୟ
ଆଦୌ
ନାହିଁ
ଯାହାକି
ବୈଜ୍ଞାନିକ
ଧାରା ମତେ
ଅଟେ।
ଆପଣମାନେ
ସେ କଥାକୁ
ଜାଣନ୍ତି କି?
ପ୍ରେମ,
ଆନନ୍ଦ,
ଶାନ୍ତି,
ଦୀର୍ଘ
ସହିଷ୍ଣୁତା,
ପରୋପକାରିତା,
ଭଦ୍ରତା,
ବିଶ୍ୱସ୍ତତା,
ମୃଦୁତା,
ଆତ୍ମସଂଯମତା,
ପବିତ୍ର
ଆତ୍ମାଙ୍କ ଏହି
ସମସ୍ତ ବରଦାନ
ବିଜ୍ଞାନ ଦ୍ୱାରା
ଅଦୃଶ୍ୟ
ବସ୍ତୁ ଅଟେ।
ପୁଣି ଏହି
ସବୁ ପ୍ରକୃତରେ
ବାସ୍ତବ
ଧରଣର ବିଷୟ,
ପୁଣି
ଚିରସ୍ଥାୟୀ ବରଦାନ ଅଟେ। ପ୍ରତ୍ୟେକ ବସ୍ତୁ ଯାହାକୁ ଆପଣମାନେ ଦେଖନ୍ତି ତାହା ଜଗତରୁ ଉତ୍ପନ୍ନ ପୁଣି ଜଗତରେ ପୁଣି ଭୂମିରେ ଲୀନ ହୋଇ ତା ମଧ୍ୟକୁ ଫେରିଯାଏ। ମାତ୍ର ଯେ ସକଳ ବସ୍ତୁ ଆପଣମାନେ ନିଜ ଚକ୍ଷୁରେ ଦେଖିପାରନ୍ତି ନାହିଁ, ମାତ୍ର ଏହାକୁ ସ୍ୱୟଂରୁ ପରିଚିତ କରୁଥିବାର ବିଷୟକୁ ଦେଖନ୍ତି, ତାହା ଚିରସ୍ଥାୟୀ ଜଗତର ବସ୍ତୁ ଅଟେ। ପରମେଶ୍ୱର ଆପଣଙ୍କୁ ଯଦି ପ୍ରକଟ କରିଦେବେ ତେବେ ଆପଣମାନେ ବିଶ୍ୱାସ କରିବେ କି? ତତ୍ପରେ ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଜୀବିତ ଅବସ୍ଥାରେ ଅଛନ୍ତି, ପୁଣି ଆରମ୍ଭରେ ସେ ଯାହା କିଛି କର୍ମ କରିଥିଲେ ସେହି ସମାନ ଧରଣର କର୍ମକୁ ଏତେବେଳେ କରୁଥିବାର ଆଚରଣକୁ ଆପଣମାନଙ୍କୁ ପ୍ରଦର୍ଶନ କରାନ୍ତି, ତେବେ ଏହି ସମାଚାର ଉତ୍ତାରେ ଆପଣମାନେ ନିଜର ଆରୋଗ୍ୟତା ସ୍ୱରୂପେ ଏହାକୁ ସ୍ୱୀକାର କରିବେ କି? ପରମେଶ୍ୱର ଏହା ଆପଣମାନଙ୍କୁ ପ୍ରଦାନ କରିବା ହେଉ। ବର୍ତ୍ତମାନ ଏହି ଆଳୟ ମଧ୍ୟରେ ଉପସ୍ଥିତ ଥିବା ଯେକୌଣସି ବ୍ୟକ୍ତିଙ୍କୁ ମୁଁ ପଚାରିବାକୁ ଚାହେଁ, ଆପଣମାନେ ଯେ କେହି ଅଟନ୍ତି, ପୁଣି କେଉଁ ସ୍ଥାନରୁ ଆପଣମାନେ ଯେ ଆସିଅଛନ୍ତି, ସେଥିରେ କିଛି ହେଲେ ଦୟାସ ନାହିଁ। ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଏହି ସମାଚାରଟି ଯେ ନିରାଟର ସତ୍ୟ କଥା ଅଟେ, ସେ କଥାକୁ ଆପଣମାନେ ଭକ୍ତିପୂତ ଭାବେ କେବଳ ବିଶ୍ୱାସ କରନ୍ତୁ। ତାହା ହିଁ ସେହି ସମାଚାରଟି ଅଟେ ଯାହାକୁ ପରମେଶ୍ୱର ଏହି ସମୟର ପାଇଁ ବାଇବଲରେ ଲେଖିଛନ୍ତି, ଅର୍ଥାତ୍ ଆଜି ରାତ୍ରିକାଳରେ ଯୀଶୁଖ୍ରୀଷ୍ଟ ଯେ ଏହି ସ୍ଥାନରେ ଉପସ୍ଥିତ ପୁଣି ଜୀବିତ ଅଟନ୍ତି, ଏହା ହିଁ ବାଇବଲରେ ଲେଖିଛନ୍ତି। ଆଉ ପ୍ରାୟତଃ ମୋ ବିଷୟରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ବ୍ୟକ୍ତି ଜାଣନ୍ତି, ମୁଁ ଠିକ୍ ସେହି ସହରର ମଧ୍ୟରୁ ରହିଅଛି, ଉପସ୍ଥିତ ଅଟେ, ଯେଉଁ ସହରରେ ମୁଁ ଲାଳନ ପାଳନ ହୋଇଥିଲି। ଏକ ବ୍ୟାକରଣ ବିଦ୍ୟାଳୟର ଶିକ୍ଷାଗତ ଯୋଗ୍ୟତା ତାକୁ ମୁଁ କଦାପି ହାସଲ କରିନଥିଲି, ତାହା ପ୍ରକୃତରେ ସତ୍ୟ କଥା ଅଟେ। ଆପଣମାନେ ଖୁବ୍ ଭଲ ଭାବରେ ମୋତେ ଚିହ୍ନନ୍ତି, ମୁଁ ଯେ ବିଶ୍ୱସ୍ତ ପୁଣି ଅତି ନିଷ୍ଠାବାନ ଅଟେ, ସେ କଥାକୁ ଆପଣମାନଙ୍କ ନିକଟରେ ପରିଚିତ କରାଇବା ନିମନ୍ତେ ମୁଁ ଯେ ସେପରି ଯୋଗ୍ୟତା ସମ୍ପନ୍ନ ଜୀବନକୁ ଆପଣମାନଙ୍କ ମଧ୍ୟରେ ବ୍ୟତୀତ କରିଅଛି, ଏପରି ମୁଁ ଆଶା କରେ। ମୁଁ ଜଣେ ଭଣ୍ଡ ବ୍ୟକ୍ତି ଆଦୌ ନୁହେଁ, ଏପରିକି ମୋର ସମାଲୋଚକଗଣ ସୁଦ୍ଧା ସେପରି ଧରଣର କଥାକୁ ଆଦୌ କହନ୍ତି ନାହିଁ। ସେମାନେ ତ ଏପରି କହନ୍ତି, ଆପଣ ଜଣେ ଭଣ୍ଡ ବ୍ୟକ୍ତି ଆଦୌ ନୁହନ୍ତି, ମାତ୍ର ଆପଣ ଅଳ୍ପ କିଛିରେ ଭ୍ରାନ୍ତ ଅଟନ୍ତି, ଆପଣ ଇଚ୍ଛାକୃତ ଭାବେ ନୁହନ୍ତି, ମାତ୍ର ଆପଣ ଅଜ୍ଞ ରୂପେ ଭ୍ରାନ୍ତ ଅଟନ୍ତି। ମୁଁ ଆଦୌ ବିଚାର କରେ ନାହିଁ ଯେ ମୁଁ ଅଜ୍ଞ ରୂପେ ଭ୍ରାନ୍ତ ଅଟେ, କାରଣ ଈଶ୍ୱରଙ୍କ ବଚନ ମୋର ସମାଚାରକୁ ସାକ୍ଷ୍ୟ ପ୍ରଦାନ କରନ୍ତି। ତେଣୁ ସେହି ଜଣକ ଯେ କିଏ ଅଟନ୍ତି ସେ ବିଷୟକୁ ଆପଣମାନେ ଜାଣିବା ଉଚିତ। ତତ୍ପରେ ଆପଣମାନେ ସୁସ୍ପଷ୍ଟ ରୂପେ ମୋ ଠାରୁ ଶ୍ରବଣ କରନ୍ତି ଯେ ସେହି ଜଣଙ୍କ ମୁଁ ଆଦୌ ନୁହେଁ, ସେହି ହେତୁ ଏହା ନିଶ୍ଚିତ ରୂପେ ତାହାଙ୍କ ଠାରୁ ହିଁ ଅଟେ, ଏହା ସତ୍ୟ କଥା ଅଟେ ନା? ତେବେ ତ ଈଶ୍ୱରଙ୍କ ଠାରେ କେବଳ ବିଶ୍ୱାସ ରଖନ୍ତୁ, ଏ ଆଡ଼କୁ ଧ୍ୟାନ ଦିଅନ୍ତୁ, ପୁଣି ଆପଣମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖନ୍ତୁ। ଯଦି ଆପଣମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖିପାରନ୍ତି ତେବେ ଈଶ୍ୱର ଆପଣଙ୍କୁ ତାହା ପ୍ରଦାନ କରିବେ। ପୂର୍ବେ ସେ ଯେଉଁ କର୍ମଟିକୁ କରିଥିଲେ ଠିକ୍ ସେହି ପ୍ରଭାବରେ ସେ ଏହାକୁ ଯଦି କରିପାରନ୍ତି ତେବେ ତ ସେ ଅଦ୍ୟାବଧି ଈଶ୍ୱର ଅଟନ୍ତି। ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ଜନୈକା ମହିଳା ମୋର ସମ୍ମୁଖରେ ବସିଅଛନ୍ତି, ମୋ ଆଡ଼କୁ ଦେଖୁଅଛନ୍ତି, ତାଙ୍କର ଚକ୍ଷୁଦୟ ଲୋତକରେ ଭରପୁର ଅଟେ, ବିଶ୍ୱସ୍ତତା ସହିତ ଅନାବଛନ୍ତି, ସେ ଯେ କିଏ ତାହା ମୁଁ ଜାଣେ ନା, ତାଙ୍କୁ କଦାପି ଦେଖିନାହିଁ, ତାଙ୍କ ପାଇଁ ମୁଁ ଜଣେ ଅପରିଚିତ ବ୍ୟକ୍ତି ଅଟେ। ତାଙ୍କ ହୃଦୟର ସକଳ ଗୁପ୍ତ ଭାବକୁ ପରମେଶ୍ୱର ଯେ ଜାଣନ୍ତି, ଏ କଥାକୁ ଆପଣମାନେ ବିଚାର କରନ୍ତି କି? ଆପଣଙ୍କ ହୃଦୟର ବିଚାରକୁ, ଆପଣଙ୍କ ସକଳ ଅଭିଳାଷାକୁ, କିମ୍ବା ଆପଣଙ୍କର ପାପକୁ, ପୁଣି ଏହା ଅନ୍ୟ ଯାହା କିଛି ବିଷୟ ଅଟେ ନା କାହିଁକି, ସେସବୁକୁ ଈଶ୍ୱର ଜାଣନ୍ତି ବୋଲି ଆପଣ ବିଶ୍ୱାସ କରନ୍ତି କି? ସେ ଜାଣନ୍ତି ବୋଲି ଆପଣ ବିଚାର କରନ୍ତି କି? ଆପଣଙ୍କ ପାପର ବିଷୟଟି ଯେ କଣ, ସେ କଥାକୁ ପରମେଶ୍ୱର ମୋଠାରେ ପ୍ରକଟ କରିଦେଇପାରନ୍ତି ବୋଲି ଆପଣ ଚିନ୍ତା କରନ୍ତି କି? ଆପଣ ଯେ କଣ କରିଛନ୍ତି, ଆପଣଙ୍କୁ କିପରି ଧରଣର କାର୍ଯ୍ୟକୁ ଆଦୌ କରିବାଟା କଦାପି ଉଚିତ ନଥିଲା, କିମ୍ବା ଆପଣଙ୍କ ଅଭ୍ୟାସକୁ କାର୍ଯ୍ୟକାରୀ କରିବାଟା ଉଚିତ ନଥିଲା, କିମ୍ବା ତାହା ଅନ୍ୟ ଯେକୌଣସି ବିଷୟ ଅଟେନା କାହିଁକି, ସେସବୁକୁ ପ୍ରକଟ କରିଦେଇପାରନ୍ତି। ଯଦି ସେ ଏହାକୁ ପ୍ରକଟ କରିଦେବେ ତେବେ ତାଙ୍କୁ ବିଶ୍ୱାସ କରିବାକୁ ଏହା ଆପଣଙ୍କୁ ପ୍ରେରିତ କରିବ କି? ଜଣାଇବା ନିମନ୍ତେ ଯେ ଏହା ତାଙ୍କ ଆଉ ନିଶ୍ଚିତ ରୂପେ ହୋଇଅଛି ବୋଲି, ଏହା ଯେ ତାଙ୍କରି ଆଡୁ ହିଁ ଅଟେ, ସେ କଥାକୁ ଆପଣ ଗ୍ରହଣ କରିବେ କି? ଯାହା ଆପଣଙ୍କୁ ଭାରଗ୍ରସ୍ତ କରି ପକାଉଛି ତାହା ଆପଣଙ୍କ ପାପଟି ନୁହେଁ, ଆପଣ ତାହାକୁ ସ୍ୱୀକାର କରିସାରିଥିଲେ, କିନ୍ତୁ ଆପଣ ତ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଆବଶ୍ୟକ କରୁଅଛନ୍ତି, ଆପଣ ତାହା ଅବଶ୍ୟ ପାଇବେ। ଏହା ତାଙ୍କ ପରେ ସଞ୍ଚାଳିତ ହେଉଥିବା ଦର୍ଶନକୁ ମୁଁ ଦେଖିଅଛି, ଯେପରିକି ଆପଣମାନେ ଜାଣିଯାଇପାରନ୍ତି ଯେ ମୁଁ ସେହି ନାରୀଙ୍କରକୁ ଏକ ଲୟରେ ଅନାଉଥିଲି, ସେ ମୋ ଆଡ଼କୁ ଅନାଇ ରହିଥିଲେ। ଆପଣଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରଦର୍ଶନ କରିବାକୁ ଚାହେଁ, ଏ ଆଡ଼କୁ ଚାହିଁ ଦେଖନ୍ତୁ, ଠିକ୍ ଏହି ସ୍ଥାନରେ ସେହି ସାଧାରଣ ନାରୀ ଜଣକ ବସିଅଛନ୍ତି, ତଳେ ମୋ ପାଦ ପାଖରେ ବସିଅଛନ୍ତି। ଯେତେବେଳେ ମୁଁ ସେହି ବିଷୟଟିକୁ କହିଲି ଯେ ସେହି ସମାନ୍ତର ବିଷୟକୁ ସେ ଆବଶ୍ୟକ କରୁଛନ୍ତି, ଅର୍ଥାତ୍ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ସେ ଆବଶ୍ୟକ କରୁଛନ୍ତି, ଭଉଣୀ ଆପଣ ଯେ ଏହାକୁ ଲାଭ କରିବେ ସେ କଥାକୁ ବିଶ୍ୱାସ କରନ୍ତି କି? ତେବେ ତ ନିଜର ହାତ ଉପରକୁ ଉଠାନ୍ତୁ। ଜଣାଶୁଣା ଭାବେ ଏହି ମହିଳାଙ୍କୁ ମୋ ଜୀବନର ବିଗତ ଦିନମାନଙ୍କରେ ପୂର୍ବେ କଦାପି ଦେଖିନାହିଁ। ଦେଖନ୍ତୁ, ଏହି ବ୍ୟକ୍ତି ଜଣକ ନିଜର ମୁଣ୍ଡକୁ ତଳକୁ ପାତି ଏଠାରେ ବସିଛନ୍ତି, ଠିକ୍ ସେହି ସ୍ଥାନରେ ବସିଛନ୍ତି, ତାଙ୍କର ବେକର ଘେରଟି ତାଙ୍କୁ ଠିକ୍ରେ ହେଉନାହିଁ, ପୁଣି ଏପରି ଅନେକ କିଛି। ଆପଣ ଗଳଗଣ୍ଠ ରୋଗରେ ରୋଗାଗ୍ରସ୍ତ ଅଟନ୍ତି, ପରମେଶ୍ୱର ଆପଣଙ୍କୁ ଯେ ସୁସ୍ଥ କରିଦେବେ ଏପରି ଆପଣ ବିଶ୍ୱାସ କରନ୍ତି କି? ଏହାକୁ ଯଦି ଆପଣ ଗ୍ରହଣ କରିବେ ତେବେ ନିଜ ହାତ ଉପରକୁ ଉଠାନ୍ତୁ। ଭଲ କଥା, ଈଶ୍ୱର ଆପଣଙ୍କର ନିବେଦନଟି ଆପଣଙ୍କୁ ପ୍ରଦାନ କରନ୍ତୁ। ସେହି ଯୁବକ ବ୍ୟକ୍ତିଟି ଯିଏକି ଠିକ୍ ଏହି ସ୍ଥାନରେ ବସିଅଛନ୍ତି ସେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ଆବଶ୍ୟକ କରନ୍ତି। ମହାଶୟ, ଈଶ୍ୱର ଯେ ଆପଣଙ୍କୁ ଏହା ଦାନ କରିବେ ସେ କଥାକୁ ବିଶ୍ୱାସ କରନ୍ତି କି? ଆପଣଙ୍କ ଧଳା ରଙ୍ଗର ଟାଇ ଯାହାକି ପଛକୁ ଝୁଲୁଅଛି ଆପଣ ଭରସା କରନ୍ତି କି ପରମେଶ୍ୱର ଏହା ଆପଣଙ୍କୁ ଦାନ କରିବେ? ଏଠାରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ଆପଣା ପତ୍ନୀଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି, ସେ କୌଣସି ସେବାନୁଷ୍ଠାନରେ ଅଛନ୍ତି। ଆପଣ ବିଶ୍ୱାସ କରନ୍ତି କି ପରମେଶ୍ୱର ତାଙ୍କୁ ସୁସ୍ଥ କରିଦେବେ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେବେ? ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ହାସଲ କରିପାରନ୍ତି? ଆପଣଙ୍କ ଗଳା ଉପରେ ହାତ ଥୋଇଥିବା ଅବସ୍ଥାରେ ଆପଣ ବିଶ୍ୱାସ କରନ୍ତି କି ହୃଦରୋଗର ଯେଉଁ ଯନ୍ତ୍ରଣା ବିଷୟ ଆପଣଙ୍କୁ ଏତେ ଭାରଗ୍ରସ୍ତ କରୁଅଛି ପରମେଶ୍ୱର ହୃଦରୋଗର ସେହି ସମସ୍ୟାକୁ, ପୁଣି ପେଟର ଯେଉଁ ଯନ୍ତ୍ରଣାକୁ ଆପଣ ହାସଲ କରିଛନ୍ତି ତହିଁରୁ ଆପଣଙ୍କୁ ମୁକ୍ତ କରିଦେଇପାରନ୍ତି? ଆପଣ ସେଠାରେ ବସିଅଛନ୍ତି ପୁଣି ଠିକ୍ ଏତିକି ବେଳେ ତନ୍ତ୍ରା ଯନ୍ତ୍ରଣା ପାଉଛନ୍ତି, ତାହା ସତ କଥା ଅଟେ ନା? ଯେ ଆପଣଙ୍କୁ ସୁସ୍ଥ କରନ୍ତି ଏପରି ବିଷୟକୁ ଆପଣ ବିଶ୍ୱାସ କରନ୍ତି କି ଆପଣ ତାହାକୁ ହାସଲ କରିପାରନ୍ତି? ଆପଣ ବୁଝନ୍ତୁ, କାଲି ଆଜି ପୁଣି ଚିରକାଳ ସମାନ ଅଟନ୍ତି। ସେହି ଲୋକମାନଙ୍କୁ ପଚାରନ୍ତୁ, ବୁଝନ୍ତୁ, ଯଦି ମୁଁ ସେମାନଙ୍କୁ ଚିହ୍ନିଥାଏ, ମୁଁ ଚିହ୍ନି ନାହିଁ ମାତ୍ର ସେ ଚିହ୍ନନ୍ତି। ଆମେନ୍। ପଛ ପାଖର ସେ କାନ୍ଥର ପାର୍ଶ୍ୱ ଦେଶରେ ସେହି ଆଲୋକଟିକୁ ଲକ୍ଷ୍ୟ କରନ୍ତୁ, ସେଠାରେ ବସିଥିବା ଜଣେକ ବ୍ୟକ୍ତିଙ୍କ ଉପରେ ଝୁଲୁଥିବା ଦୃଶ୍ୟକୁ ଦେଖନ୍ତୁ। ତାଙ୍କ ପିଠିର ମେରୁଦଣ୍ଡରେ ଭୀଷଣ ଯନ୍ତ୍ରଣାର ବ୍ୟାଧିରେ ସେ ପୀଡିତ ଅଟନ୍ତି। ସେ ତ ଏହି ସ୍ଥାନରୁ ଆସି ନାହାନ୍ତି, ସେ ଜର୍ଜିଆରୁ ଆସିଅଛନ୍ତି। ଡନକନ୍ ମହାଶୟ, ଆପଣ ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତୁ, ପରମେଶ୍ୱର ପିଠିର ସେହି ଯନ୍ତ୍ରଣାକୁ ସୁସ୍ଥ କରିଦେବେ। ଆପଣ ନିଜର ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତି କି? ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ସେହି ଦୂର ସ୍ଥାନରେ ଏହି ଜଣେ ଅନ୍ୟ ବ୍ୟକ୍ତି ପିଠିର ଯନ୍ତ୍ରଣାରେ ଗ୍ରସ୍ତ ଥାଇ ବସିଅଛନ୍ତି, ମୋ ଆଡ଼କୁ ଚାହିଁ ରହିଛନ୍ତି। ମୁଁ ତାଙ୍କ ସହିତ ପରିଚିତ ନୁହେଁ, ତଥାପି ସେହି ଜଣକ ଶ୍ରୀମାନ ଥମ୍ପସନ୍ ଅଟନ୍ତି। ଆପଣ ବିଶ୍ୱାସ କରନ୍ତି କି? ମହାଶୟ, ଠିଆ ହୋଇ ପଡନ୍ତୁ, ପଛରେ ସେହି ସ୍ଥାନରେ ଉଠି ପଡନ୍ତୁ। ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟେ, ତା ନିରାଟ ସତ୍ୟ କଥା ଅଟେ, ମାତ୍ର ଆପଣ ସେଠାରେ ବସି ରହିଛନ୍ତି ଆଉ ପ୍ରାର୍ଥନା କରୁଅଛନ୍ତି। ଆପଣଙ୍କ ପିଠି ପାଖର ଯନ୍ତ୍ରଣାଟି ଏତେବେଳେ ସୁସ୍ଥ ହୋଇସାରିଅଛି, ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରିଦିଅନ୍ତି। ପ୍ରାୟ ସନ୍ଧ୍ୟା କାଳରେ ତାହା ଦୀପ୍ତି ହେବ। ଆଜି ରାତିରେ ସେ ଯେ ଏଠାରେ ଉପସ୍ଥିତ ଏ କଥାକୁ ଆପଣମାନେ ବିଶ୍ୱାସ କରି ନାହିଁ କି? ସେ ତ ମହାନ ସ୍ୱୟଂଭୂ ଅଟନ୍ତି, ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ଆପଣମାନେ ସନ୍ତୁଷ୍ଟ ଅଟନ୍ତି କି? ପୁଣି ଆସ୍ଥା ଭଜନ କରି ରହିଛନ୍ତି କି ଯେ ଯୀଶୁଖ୍ରୀଷ୍ଟ ସ୍ୱୟଂରୁ ଆପଣ ପରିଚିତ ଦେଉଛନ୍ତି, ଭାବାଣୀ ମଧ୍ୟରେ ସ୍ୱୟଂକୁ ପ୍ରଣୀତ କରୁଅଛନ୍ତି। ଚକ୍ଷୁ ଲାଗି ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ପରମେଶ୍ୱର ପୀଡିତଙ୍କୁ ପୁଣି କ୍ଲେଶମୟ ଲୋକଙ୍କୁ ସୁସ୍ଥ କରନ୍ତି। କେତେଜଣ ବ୍ୟକ୍ତି ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି ଆପଣ ପୀଡିତ ଅଟନ୍ତି, ଆସୁ ଆମେ ଆପଣମାନଙ୍କ ହସ୍ତଭାଗକୁ ଦେଖିବା। ଏପରି ଅନୁମାନ କରାଯାଏ ଯେପରିକି ଏହା ଏପରି ଏକ ସମସ୍ତର ଏକ ଭାରଗ୍ରସ୍ତ ବିଷୟ ଅଟେ। ଆପଣ ମଧ୍ୟରୁ କେତେକ ବ୍ୟକ୍ତି ପ୍ରାର୍ଥନା କାର୍ଡ ପାଇଛନ୍ତି କି ଏହି ସ୍ଥାନରୁ ମୁଁ କିପରି ଭାବରେ ଆପଣ ମାନଙ୍କ ମଧ୍ୟରେ ଗମନ କରିବି ସେ କଥାକୁ ମୁଁ ଆଦୌ ଜାଣେ ନାହିଁ। ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବାକୁ ଚାହେଁ, ପୁଣି ଏହାକୁ କିପରି ଭାବରେ କରିବି ସେ କଥାକୁ ମୁଁ ଆଦୌ ଜାଣେ ନାହିଁ। କଣ ତାହା ଆପଣ ମାନଙ୍କୁ ଜଣା କାନ୍ଥ ଆଡ଼କୁ ଚାହି ଦେଖନ୍ତୁ। ସେମାନଙ୍କୁ ମୁଁ କିପରି ଭାବରେ ଏଠାକୁ ଆଣି ପହଞ୍ଚାଇବାକୁ ଯାଉଛି ସେ ବିଷୟରେ ଧ୍ୟାନ ଦିଅନ୍ତି କି କୌଣସି ଗୋଟିଏ ଛୋଟ କାଠ ଚଲାପଥଟି ଯଦି ଲୋକାରଣ୍ୟ ହୋଇ ପଡ଼ନ୍ତା ସେ କିପରି ଲାଗନ୍ତା। ଏଠାରେ ଥିବା ଅପର ସ୍ଥାନଟିକୁ ସୁଦ୍ଧା ଆପଣମାନେ ବନ୍ଦ କରି ପକାଇଛନ୍ତି, ପ୍ରତ୍ୟେକ ନିରବଚ୍ଛିନ୍ନ ଭାବେ ରହିଛନ୍ତି। ଶ୍ରବଣ କରନ୍ତୁ, ମୋର କଥାକୁ ଶୁଣନ୍ତୁ। ଯାହା କିଛି ଘଟଣା ଘଟିଛି ତଦ୍ଭିନ୍ନୁ ଅନ୍ୟ କୌଣସି ବିଷୟ ପ୍ରଭୁଙ୍କ ନାମରେ ମୁଁ ଆପଣମାନଙ୍କୁ କଦାପି କହିଛି କି ତାହା ସତ୍ୟ କଥା ଅଟେ ନା? ସବୁକିଛି ବିଷୟ ତ ସର୍ବଦା ସତ୍ୟ ରୂପେ ପରିଚିତ ହୋଇଅଛି। ମୋର ଜୀବିକା ନିମନ୍ତେ ମୁଁ ଆପଣମାନଙ୍କ ପାଖରୁ ଆଦୌ ପାହୁଳାଟିଏ ସୁଦ୍ଧା କଦାପି ନିବେଦନ କରିନାହିଁ। ମୁଁ ସେପରି କରିଛି କି ସରକାର ପାଇଁ ସୁଦ୍ଧା ନୁହେଁ, ମୋର ଜୀବନରେ ମୁଁ କଦାପି ଦାନ ସୁଦ୍ଧା ଉଠାଇ ନାହିଁ। ଅର୍ଥର ନିମନ୍ତେ ମୁଁ ଏହି ସ୍ଥାନରେ ଉପସ୍ଥିତ ନୁହେଁ। ଆପଣମାନଙ୍କୁ ପ୍ରତାରଣା କରିବା ନିମନ୍ତେ ମୁଁ ଏଠାରେ ଉପସ୍ଥିତ ନୁହେଁ, ମାତ୍ର ଏହି ସମୟର ନିମନ୍ତେ ଉପଲବ୍ଧ ଥିବା ପରମେଶ୍ୱରଙ୍କ ବଚନକୁ ପ୍ରମାଣିତ କରିବା ନିମନ୍ତେ ମୁଁ ଏଠାରେ ଉପସ୍ଥିତ ଅଛି। ମୁଁ ଆପଣମାନଙ୍କୁ ସତ୍ୟ କଥା କହିଅଛି, ତତ୍ପରେ ଏହା ଯେ ସତ୍ୟ କଥା ଅଟେ ତାହା ପରମେଶ୍ୱର ସାକ୍ଷ୍ୟ ସ୍ୱରୂପ କରି ରଖିଅଛନ୍ତି। ଯେତେବେଳେ ଧର୍ମଶାସ୍ତ୍ରର ସକଳ ଉକ୍ତି ଏହା କହିଥାଏ, ଯେପରି ଏକ ନିର୍ଦ୍ଦେଶବାଳା ବଚନକୁ ମୁଁ ଆପଣମାନଙ୍କୁ କହିଅଛି, ଅର୍ଥାତ୍ ଜଣେ ବିଶ୍ୱାସ ଯଦି କୌଣସି ପୀଡିତ ବ୍ୟକ୍ତିଙ୍କ ଉପରେ ହସ୍ତ ରଖନ୍ତି, ଯୀଶୁ କହିଲେ ସେମାନେ ସୁସ୍ଥ ହେବେ। ଆପଣମାନେ ତାହା ବିଶ୍ୱାସ କରନ୍ତି କି? ତତ୍ପରେ ଈଶ୍ୱରଙ୍କ ଉପସ୍ଥିତିରେ ଥାଇ ଆପଣମାନେ ଏହାକି ବିଶ୍ୱାସ କରନ୍ତି ନାହିଁ କି? ସେଠି ଏତିକି ସେତେବେଳେ ତାହାକୁ ସମ୍ପନ୍ନ କରିବେ। ବର୍ତ୍ତମାନ ପରସ୍ପର ଉପରେ ନିଜର ହାତ ରଖନ୍ତୁ, ପୁଣି ଦଣ୍ଡକର ପାଇଁ ତାହାକୁ ସେହି ସ୍ଥାନରେ ରଖିଥାନ୍ତୁ। ଆଉ ଆଦୌ ପ୍ରାର୍ଥନା କରନ୍ତୁ ନାହିଁ, କେବଳ ପରସ୍ପର ଉପରେ ନିଜର ହାତ ରଖିଥାନ୍ତୁ। ବାହାରେ ରାଷ୍ଟ୍ରର ଅନ୍ୟାନ୍ୟ ସ୍ଥାନର ଲୋକମାନେ ମଧ୍ୟ ସେପରି କରନ୍ତୁ। ଆଉ ମୁଁ ସ୍ୱୟଂରୁ ଏହି ରୁମାଲ ଗୁଡାକ ଉପରେ ଆପଣଙ୍କ ହସ୍ତକୁ ରଖୁଅଛି, କ୍ଷଣଭର ପାଇଁ ଆପଣମାନେ ମୋ ଆଡ଼କୁ ଅନାନ୍ତୁ ବୋଲି ମୁଁ ଚାହେଁ। ଏପରି କେଉଁ କାର୍ଯ୍ୟ ଅଛି ଯାହାକୁ ପରମେଶ୍ୱର ନ କରି ଛାଡି ଦେଇଛନ୍ତି? ସେ କିପରି ଧରଣର ଅଟନ୍ତି ତାହା ଦେଖନ୍ତୁ। ଯେଉଁ ବଚନକୁ ଆମମାନେ ପାଠ କରୁଅଛୁ ସେ ତାହା ଅଟନ୍ତି। ଯେଉଁ ଭାବାଣୀ ଗୁଡାକୁ ଆମମାନେ କହିଅଛୁ ତାହାକୁ ଧ୍ୟାନ ଦିଅନ୍ତୁ, ଅର୍ଥାତ୍ ସକଳ ଭାବାଣୀ ଦ୍ୱାରା ଯୀଶୁଖ୍ରୀଷ୍ଟ ସ୍ୱୟଂକୁ ପ୍ରମାଣିତ କରିଅଛନ୍ତି। ବର୍ତ୍ତମାନ ସମୟଟିର ଆଡ଼କୁ ଧ୍ୟାନ ଦିଅନ୍ତୁ, ପୁଣି ବିଗତ ତିନୋଟି ସପ୍ତାହ ସୂଚୀକୁ ନଜର ପକାନ୍ତୁ, ଯେଉଁ ଅବଧିରେ ଆମମାନେ ସେହି ଘଡ଼ିଟିକୁ ନିରୂପଣ କରିଥିଲୁ ଯାହା ମଧ୍ୟରେ ଆମମାନେ ବାସ କରୁଅଛୁ। ଆମମାନେ ଯେଉଁ ଅଂଶଟିକୁ ପାଠ କରିଅଛୁ ତାହାରି ଉପରକୁ ଦୃଷ୍ଟିପାତ କରନ୍ତୁ, କିପରି ଭାବରେ ଭଣ୍ଡ ଭାବାଦି ଗୁଡିକ ଉଦିତ ହୋଇ ଏପରି ଚିହ୍ନ ଗୁଡାକୁ ପ୍ରାୟ ଦେଖାଇବେ ଯାହାକି ସମ୍ଭବ ହେଲେ ମନୋନୀତ ମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବ। ବଚନଟି କିପରି ଧରଣ ହୋଇ ପ୍ରକଟିତ ହୋଇଅଛି, ପୁଣି ଏ ଯୁଗର ଅଧିପତି ଜନକ କିପରି ଭାବରେ ମିଥ୍ୟାବାଦୀ ଅନ୍ତକର ବିଶିଷ୍ଟ ଲୋକମାନଙ୍କ ହୃଦୟକୁ ଅନ୍ଧ କରି ପକାଇଛି, ପୁଣି ପରମେଶ୍ୱର ଆପଣା ଭାବଆଣୀ ଗୁଡାକ ଦ୍ୱାରା କିପରି ଭାବରେ କହିଛନ୍ତି ଯେ ଏହିସବୁ ଘଟଣା ଏହି ଲାଓଦିକିଆ ଯୁଗରେ ହେବ। କୌଣସି ଗୋଟିଏ ମାତ୍ର ବିଷୟ ଅସଫଳ ହୋଇ ରହିନାହିଁ। ଏଠାରେ ଉପସ୍ଥିତ ଥିବା ପରମେଶ୍ୱର ସେହି ସମାନ ଈଶ୍ୱର ଅଟନ୍ତି ଯିଏକି ଇମାନୁଏଲ ପଥରେ ସେ ବ୍ୟକ୍ତିର ସହିତ କଥାବାର୍ତ୍ତା କରିଥିଲେ, ତାଙ୍କ ସମ୍ବନ୍ଧରେ ଯାହା କିଛି ପୂର୍ବାଭାସ ରୂପେ କଥିତ ହୋଇଥିଲା ତାହାକୁ ଭାବବାଣୀ ଗୁଡାକ ଦ୍ୱାରା ତାଙ୍କୁ ଆପଣାରୁ ପ୍ରମାଣିତ କରିଥିଲା। ଆଜି ରାତିରେ ସେ ଏହିଠାରେ ଉପସ୍ଥିତ ଅଛନ୍ତି, ପୁଣି ଏହି ଯୁଗ ନିମନ୍ତେ ପୂର୍ବାଭାସ କରି କଥିତ ହୋଇଥିବା ଭାବବାଣୀ ଗୁଡାକ ଦ୍ୱାରା ଆପଣ ଉପସ୍ଥିତିକୁ ପ୍ରମାଣିତ କରୁଅଛନ୍ତି। ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଆପଣମାନେ ଏହାକୁ ବିଶ୍ୱାସ କରିପାରନ୍ତି କି? ତେବେ ଏକକୁ ଆରେକର ଉପରେ ନିଜ ନିଜର ହସ୍ତ ରଖନ୍ତୁ, ନିଜ ପାଇଁ ଆଦୌ ପ୍ରାର୍ଥନା କରନ୍ତୁ ନାହିଁ, ମାତ୍ର ଆପଣଙ୍କ ବ୍ୟକ୍ତିଗତ ପଦ୍ଧତିରେ ସେହି ଅପର ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ ଯାହାଙ୍କ ଉପରେ ଆପଣ ନିଜର ହସ୍ତ ରଖିଛନ୍ତି, ଯେହେତୁ ସେମାନେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ। ମୁଁ ଯେ କେଉଁ ଆଡ଼କୁ ଧ୍ୟାନର ସହିତ ଦେଖୁଅଛି ଯଦି ଆପଣ ତାହାକୁ ବୁଝିପାରିଥାନ୍ତେ, ଆଉ ମୁଁ ଯେ ଆପଣମାନଙ୍କୁ କଦାପି ମିଛ କଥା କହିବି ନାହିଁ, ଏଠାରେ ଠିଆ ହୋଇଥିବା ଅବସରରେ ତାହା ଯେ କଦାପି କରିବି ନାହିଁ ଏ କଥା ଆପଣମାନଙ୍କୁ ଜଣା। ଆପଣମାନେ ଯଦି ଦେଖିପାରନ୍ତେ, ପୁଣି ଯେଉଁ ପବିତ୍ର ଆତ୍ମା ଯିଏକି ସୁଦୂର ଗଗନବକ୍ଷରେ ତାହାକୁ ଆଙ୍କିଥିଲେ, ତାହାକୁ ଆପଣମାନଙ୍କ ଚକ୍ଷୁ ଯଦି ଦେଖିପାରିଥାନ୍ତା ଯାହା ଆଲୋକଚିତ୍ରକୁ ବିଜ୍ଞାନ ଉଠାଇଥିଲା ତାହାକୁ ଏହି ଭବନରେ ମଧ୍ୟ ଦେଇ ବୁଲୁଥିବାର ଦେଖେ ପୁଣି ଓହ୍ଲାଇବା ନିମନ୍ତେ ଥାନଟିଏ ପାଇବାକୁ ଚେଷ୍ଟା କରୁଛନ୍ତି ସ୍ଥିର ଭାବେ ରହିବା ପାଇଁ ଥାନଟିଏ ଖୋଜି ପାଇବାକୁ ଯତ୍ନ କରୁଛନ୍ତି ଏହାକୁ କେବଳ ବିଶ୍ୱାସ କରନ୍ତୁ ହେ ମୋର ଭାତୃଗଣ କିପରି କରନ୍ତୁ ସେ ତ ଧର୍ମଶାସ୍ତ୍ର ଦ୍ୱାରା ପୁଣି ଅନ୍ୟାନ୍ୟ ସାଧନ ଗୁଡାକ ମାଧ୍ୟମରେ ପ୍ରଣୀତ ହୋଇଛନ୍ତି ଯେ ଏହା ହିଁ ସତ୍ୟ କଥା ଅଟେ ତେଣୁ ଏହି ସେହି ବ୍ୟକ୍ତିଙ୍କ ନିମନ୍ତେ ଯାହାଙ୍କ ଉପରେ ଆପଣମାନେ ନିଜ ନିଜର ହସ୍ତଗୁଡାକ ରଖିଛନ୍ତି ତାଙ୍କ ପାଇଁ ବିଶ୍ୱାସ ଭଜନତା ସହିତ ପ୍ରାର୍ଥନା କରନ୍ତୁ ସେମାନେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି ପ୍ରେମମୟ ନାଜରିତ ଯୀଶୁ ଯେହେତୁ ବଚନ ଦ୍ୱାରା ଆମେ ନିହାତି ଅବଗତ ଅଟୁ ଯେ ହେ ପ୍ରଭୁ ଆପଣ ଏଇଠାରେ ଉପସ୍ଥିତ ଅଛନ୍ତି ସେହି ପ୍ରତିଜ୍ଞା ଅନୁସାରେ ଯେ ଆପଣ ଏଠାରେ ଉପସ୍ଥିତ ଅଛନ୍ତି ଯେଉଁଠାରେ ଦୁଇ କିମ୍ବା ତିନି ଜଣ ମୋ ନାମରେ ଏକତ୍ରିତ ଥାନ୍ତି ସେମାନଙ୍କ ମଧ୍ୟରେ ମୁଁ ଉପସ୍ଥିତ ଅଛି ପୁଣି ବିଶ୍ୱାସୀମାନଙ୍କ ମଧ୍ୟରେ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ ଯଦି ପୀଡିତ ମାନଙ୍କ ଉପରେ ସେମାନେ ହସ୍ତ ରଖନ୍ତି ସେମାନେ ସୁସ୍ଥ ହେବେ ଏହି ଟେଲିଫୋନର ଦୂର ସଞ୍ଚାରଟିର ବାହାରେ ରହି ଯେଉଁମାନେ ଉପସ୍ଥିତ ଅଛନ୍ତି ସେହି ମହାନ ପବିତ୍ର ଆତ୍ମା ପ୍ରତିଟି ସହଜ ମଧ୍ୟକୁ ଯେପରି ପ୍ରବେଶ କରିଯାଆନ୍ତି ଏହି ସମାନ ପବିତ୍ର ଜ୍ୟୋତି ଯାହାଙ୍କୁ ଠିକ ଏହି ସମୟରେ ଉପସ୍ଥିତ ଏଠାରେ ସ୍ଥିତ ଆରାଧନା ମଧ୍ୟରେ ଆମମାନେ ଦେଖୁ ତାହା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉପରେ ଏହି ସମୟରେ ଯେପରି ଅବତରଣ କରିପାରନ୍ତି ପୁଣି ଏହି ସମୟରେ ସେମାନେ ସମସ୍ତେ ଯେପରି ସୁସ୍ଥତା ଲାଭ କରିପାରନ୍ତି ଖ୍ରୀଷ୍ଟଙ୍କ ଉପସ୍ଥିତିରେ ଥାଇ ଆମମାନେ ସେ ପ୍ରତିବାଦୀ ଶୈତାନକୁ ଧମକ ଦେଉ ଆମେମାନେ ଶତ୍ରୁ ଶୈତାନକୁ କହିଥାଉ ଯେ ସେ ଯୀଶୁ ଖ୍ରୀଷ୍ଟଙ୍କ ବିଜୟ ଲାଭ କରିଥିବା ମୃତ୍ୟୁ ଆଉ କ୍ଲେଶ ଦ୍ୱାରା ପରାଜିତ ହୋଇଅଛି ପୁଣି ତୃତୀୟ ଦିବସରେ ପୁନରୁତ୍ଥାନର ବିଜୟ ଦ୍ୱାରା ସେ ପରାସ୍ତ ହୋଇଅଛି ଆଉ ପ୍ରମାଣଯୁକ୍ତ ପରିଚୟ ଦ୍ୱାରା ସେ ପ୍ରମାଣିତ କରିଛନ୍ତି ଯେ ସେ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ପୁଣି ବିଗତ 1900 ବର୍ଷ ପରେ ସେ ଆଜିର ରାତ୍ରିବେଳା ଆମମାନଙ୍କ ଗହଣରେ ଜୀବିତ ଅଟନ୍ତି ଜୀବିତ ଈଶ୍ୱରଙ୍କ ଆତ୍ମା ସମର୍ଥ ଆଉ ବିଶ୍ୱାସରେ ଆମମାନଙ୍କ ପ୍ରତ୍ୟେକ ହୃଦୟକୁ ପରିପୂର୍ଣ୍ଣ କରି ପକାନ୍ତୁ ତତ୍ପରେ ଯୀଶୁଙ୍କ ପୁନରୁତ୍ଥାନ ଶକ୍ତିରେ ନିହିତ ଥିବା ସୁସ୍ଥତାରେ ଆମମାନଙ୍କୁ ଭରି ଦିଅନ୍ତୁ ଯେଉଁ ରୋଗ ବ୍ୟାଧି ସମର୍ଥଟି ସେହି ମହାନ ଆଲୋକ ଯିଏକି ଏହି ଆୟଟିରେ ମଧ୍ୟରେ ଘୁରି ବୁଲୁଛନ୍ତି ତାଙ୍କ ଦ୍ୱାରା ପରାଜିତ ହୋଇସାରିଅଛି ତାଙ୍କର ଉପସ୍ଥିତିରେ ଦୁର୍ବଳ ହୋଇ ପଡିଅଛି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପୁଣି ପରମେଶ୍ୱରଙ୍କ ମହିମାର କାରଣ ଏହା ପ୍ରଦାନ କରନ୍ତୁ ଏହିସବୁ ରୁମାଲ ଯାହା ଉପରେ ଆମେ ପ୍ରାର୍ଥନା କରୁ ଏଗୁଡ଼ିକ ସେହି ପୀଡିତ ଆଉ ଯନ୍ତ୍ରଣାରେ ଭରପୁର ଲୋକଙ୍କ ପାଖକୁ ଯାଉ ଯେମାନେ ଏହାର ଆବଶ୍ୟକ କରନ୍ତି ସେହି ସମାନ ପବିତ୍ର ଆତ୍ମା ଯିଏ ଏହି ସ୍ଥାନରେ ଯେତେବେଳେ ଉପସ୍ଥିତ ଅଛନ୍ତି ସ୍ୱୟଂରୁ ପ୍ରମାଣିତ ହୁଅନ୍ତୁ ପୁଣି ସେହି ପ୍ରତ୍ୟେକ ପୀଡିତ ମାନଙ୍କ ନିକଟରେ ସ୍ୱୟଂରୁ ପ୍ରକାଶିତ ହୁଅନ୍ତୁ ଯେମାନଙ୍କ ଉପରେ ଏହା ରଖାଯାଇଅଛି ବିଶ୍ୱାସରେ ସେମାନଙ୍କ ହୃଦୟ ପରମେଶ୍ୱରଙ୍କ ଉପସ୍ଥିତିରେ ଏପରି ଭରପୁର ହୋଇଯାଉ ଯେପର୍ଯ୍ୟନ୍ତ ସେମାନଙ୍କ ଶରୀରର ସମସ୍ତ ପୀଡା ସୁସ୍ଥ ହୋଇନଯିବ ପରମେଶ୍ୱରଙ୍କ ମହିମା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ ଯେତେବେଳେ ଯୀଶୁଙ୍କ ସେବକଗଣ ଏହାକୁ ଯାଚନା କରୁ ଆମେନ୍ ଯେତେବେଳେ ଆପଣମାନଙ୍କ ହୃଦୟରୁ ଆପଣମାନଙ୍କ ସହିତ କିପରି ଧରଣର ଭ୍ରାନ୍ତି ଯେ ରହିଥିଲା ତାହାକୁ ମୁଁ ଦୁଃଖେପ କରେ ନାହିଁ ଆପଣ ହୃଦୟରୁ ଆପଣଙ୍କ ସର୍ବାନ୍ତକରଣରୁ ବିଶ୍ୱାସ କରନ୍ତୁ ଯେ ପରମେଶ୍ୱରଙ୍କ ବଚନ ଆପଣମାନଙ୍କ ଅନୁରୋଧକୁ ପ୍ରଦାନ କରିସାରିଛନ୍ତି ଆପଣ ସେପରି କରନ୍ତି କି ମୁଁ ଏପରି ଭରସା କରେ ଯେ ମୁଁ ଯେପରି ଦେଖିପାରେ ପ୍ରତିଟି ହସ୍ତ ଉପରକୁ ଉଠିଛି ଆପଣମାନେ ଏହାକୁ ଯଦି ବିଶ୍ୱାସ କରନ୍ତି ଏତେବେଳେ ମନେ ରଖନ୍ତୁ ଏହା ଶେଷ ହୋଇସାରିଛି ବାହାରେ ଆପଣମାନେ ଯେଉଁମାନେ ଦୂରସଞ୍ଚାର ପ୍ରଣାଳୀର ମାଧ୍ୟମରେ ସମ୍ପର୍କିତ ହୋଇ ରହିଅଛନ୍ତି ଆପଣମାନେ ଯେଉଁ ସର୍ବାନ୍ତକରଣ ଯଦି ବିଶ୍ୱାସ କରିଛନ୍ତି ତେବେ ସେବକଗଣ ଆପଣମାନଙ୍କ ଉପରେ ଯେତେବେଳେ ହସ୍ତାର୍ପଣ କରନ୍ତି ତତ୍ପରେ ଆପଣମାନଙ୍କ ପ୍ରିୟଜନ ମାନେ ଆପଣଙ୍କ ଉପରେ ନିଜ ନିଜର ହସ୍ତକୁ ଯେତେବେଳେ ରଖନ୍ତି ପୁଣି ତାହା ଯେ ଦୂରେଇ ଯାଇଅଛି ପୁଣି ତାହାର ଅବସାନ ଘଟିଛି ସେ କଥାକୁ ଆପଣମାନେ ନିଜର ଅନ୍ତକରଣ ଯଦି ବିଶ୍ୱାସ କରନ୍ତି ତେବେ ଏହାର ଅବସାନ ଘଟିଛି ସେହି ମହାନ ପବିତ୍ର ଆତ୍ମା ଆଜି ରାତିରେ ଏହି ଆରାଧନାଳୟରେ ଉପସ୍ଥିତ ଅଛନ୍ତି ଜନତାଙ୍କ ଉପରେ ତାଙ୍କୁ ବୁଲୁଥିବାର ମୁଁ ଦେଖେ ଏଠାସ୍ଥିତ କାନ୍ଥର ଏକ ପାର୍ଶ୍ୱରେ ସେ ସ୍ୱୟଂକୁ ଦେଖାଇଥିଲେ ପୁଣି ଜଣେ ବ୍ୟକ୍ତିଙ୍କ ଉପରକୁ ଚାଲିଯାଇଥିଲେ ତତ୍ପରେ ଏହି ସ୍ଥାନକୁ ଆଉ ଭବନର ଉପର ଦେଇ ଗମନ କରିବାକୁ ଚାଲି ଆସିଥିଲେ ପୁଣି ସକଳ ହୃଦୟର ଗୁପ୍ତ ଭାବଗୁଡାକୁ ପ୍ରକଟ କରୁଛନ୍ତି ତାଙ୍କର ଉପସ୍ଥିତିରେ ତାଙ୍କ ଉପସ୍ଥିତିର ସଫଳ ପରିଚୟକୁ ପ୍ରଦାନ କରୁଛନ୍ତି। ଏହାକୁ ଦର୍ଶାଇ ନିମନ୍ତେ ଯେ ସେ କାଲି ଆଜି ପୁଣି ଚିରଦିନ ପାଇଁ ସମାନ ଅଟନ୍ତି। ସେ ଆମମାନଙ୍କ ଘରରେ ଉପସ୍ଥିତ ଅଛନ୍ତି। ସେ ପରମେଶ୍ୱର ଅଟନ୍ତି, କଦାପି ଅକୃତକାର୍ଯ୍ୟ ନ ହେବା ପରମେଶ୍ୱର ଅଟନ୍ତି। ଆଉ ଆମମାନଙ୍କ ହୃଦୟ କଣ ଆମମାନଙ୍କ ଅନ୍ତରାତ୍ମାରେ ଉତ୍ତପ୍ତ ହେଉନାହିଁ, ପୁଣି ଏହା ବର୍ତ୍ତମାନ ଉତ୍ତପ୍ତ ହୁଏ ନାହିଁ କି? ଏହାକୁ ବୁଝିବା ଯୋଗୁଁ ଯେ ଆମମାନେ ଉତ୍ଥାପିତ ହୋଇଥିବା ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ ସେତେବେଳେ ଅବସ୍ଥାନ କରୁଅଛୁ, ଯାହାଙ୍କ ନିମିତ୍ତ ସମ୍ଭ୍ରମ ଆଉ ମହିମା ଯୁଗ ଯୁଗ ପାଇଁ ଅଟେ। ଯିଏ ସର୍ବଶକ୍ତିମାନ ଯେହୋବାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି ଅଟନ୍ତି, ଯିଏକି ଏକ ପ୍ରଜ୍ୱଳିତ ହେଉଥିବା ଉଦାରେ ଅଗ୍ନିର ଏକ ସ୍ତମ୍ଭ ରୂପେ ଓହ୍ଲାଇ ଆସି ଜଣେ ପରିଚିତ ହୋଇଥିଲେ, ପୁଣି ଜଣେ ଭାବାଦିକ ଧ୍ୟାନକୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏପରି କରିଥିଲେ, ଯିଏକି ପର୍ବତ ଉପରେ ଅବତରଣ କରିଥିଲେ, ପୁଣି ଯେ କେହି ବ୍ୟକ୍ତି ସେହି ପର୍ବତକୁ ସ୍ପର୍ଶ କରୁଥିଲା ତାହା ତାର ମୃତ୍ୟୁର କାରଣ ହେଉଥିଲା। କେବଳ ମୂଷା ଆଉ ଯୋଶୁଆ ସେହି ପର୍ବତକୁ ଛୁଇଁ ପାରୁଥିଲେ। ଏହା କିପରି ମହାନ ଘଟଣା ଥିଲା ଯେ ସେ ପ୍ରାନ୍ତର ମଧ୍ୟ ଦେଇ ଇସ୍ରାଏଲ ସନ୍ତାନକୁ କଢ଼ାଇ ନେଇଥିଲେ। ସେମାନଙ୍କ ଯାତ୍ରା ପଥରେ ଆଜିକାଲିର ଆହୁତ ପ୍ରଜାମାନଙ୍କ ଏକ ନମୁନା ସଦୃଶ ସେମାନଙ୍କୁ ଚଳାଇ ନେଇଥିଲେ। ବୈଜ୍ଞାନିକ ଗବେଷଣା ଦ୍ୱାରା ପ୍ରମାଣିତ ହୋଇ ଆଜି ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଏପରିକି ବିଜ୍ଞାନ ଦୃଷ୍ଟିକୋଣ ରହି ସ୍ୱୟଂକୁ ପ୍ରମାଣିତ କରିଅଛନ୍ତି। ତତ୍ପରେ ଆପଣଙ୍କର ସର୍ବପ୍ରକାର କର୍ମ କୁଶଳତା ଦ୍ୱାରା ଆପଣଙ୍କର ପ୍ରତିଟି ଭାବନା ଦ୍ୱାରା ଆଉ ଦେଶର ଘଟଣା ବିଷୟ ତାଙ୍କ ନିମନ୍ତେ ବର୍ତ୍ତମାନ ସମୟ ସଫଳ କରିବା ଉଦ୍ଦେଶ୍ୟରେ ଭାବାଣୀ କରାଯାଇଥିଲା, ତଦ୍ୱାରା ତାଙ୍କୁ କାଲି ଆଜି ଆଉ ଚିରଦିନ ପାଇଁ ସମାନ ଭଳି ପରିଚିତ କରାଇବାକୁ ସଂକଳ୍ପିତ ହୋଇ ରଖାଯାଇଥିଲା, ତାହା ସିଦ୍ଧତା ସହିତ ସତ୍ୟ ବୋଲି ପ୍ରମାଣିତ ହୋଇଅଛି। ଆମମାନଙ୍କ ହୃଦୟଟି ଅନ୍ତରାତ୍ମାରୁ ଉତ୍ତପ୍ତ ହେବା ପାଇଁ ଏହା କଣ ଅଧିକ କିଛି ନୁହେଁ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଠିଆ ହୋଇ ପଡିବା ଆଉ କହିବା, ମୁଁ ଏତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ମୋର ତ୍ରାଣକର୍ତ୍ତା ଆଉ ଆରୋଗ୍ୟଦାତା ବୋଲି ସ୍ୱୀକାର କରେ, ଆଉ ତାଙ୍କର ଅନୁଗ୍ରହ ଦ୍ୱାରା ଏହି ସମୟରୁ ଆରମ୍ଭ କରି ହେ ପରମେଶ୍ୱର କୌଣସି ପ୍ରକାରର ଅବିଶ୍ୱାସ ମୋ ହୃଦୟରେ କଦାପି ପ୍ରବେଶ ନ କରୁ, ଯେହେତୁ ମୁଁ ଦେଖିଅଛି ଭାବବାଣୀକୁ ଦେଖିଅଛି, ଏହି ଯୁଗର ଭାବବାଣୀକୁ ଦେଖିଅଛି, ସଫଳ ହୋଇଥିବା ଦେଖିଅଛି। ଯୀଶୁଖ୍ରୀଷ୍ଟ ଯେ ଜୀବିତ ଅଟନ୍ତି ଏହାକୁ ମୁଁ ବିଶ୍ୱାସ କରେ, ପୁଣି ଏହି ସ୍ଥାନରେ ଅଛନ୍ତି, ଏହି ଯୁଗରେ ବଚନକୁ ପ୍ରମାଣିତ କରୁଅଛନ୍ତି। ଯେଉଁ ଭାବବାଣୀ ଗୁଡାକ ତାହାଙ୍କ ବିଷୟରେ ଲିଖିତ ହୋଇଥିଲା ତାହା ଆମମାନଙ୍କ ମଧ୍ୟରେ ଏତେବେଳେ ସଫଳ ହୋଇସାରିଅଛି। ସେ ମୋର ମୁକ୍ତିଦାତା ଅଟନ୍ତି, ମୋର ଈଶ୍ୱର ଅଟନ୍ତି, ମୋର ରାଜା ଅଟନ୍ତି, ମୋର ସବୁରେ ସବୁ ଅଟନ୍ତି। ପ୍ରେମମୟ ଈଶ୍ୱର ଆମମାନଙ୍କର ସାକ୍ଷାତ ବିଷୟକୁ ସ୍ମରଣ କରନ୍ତୁ, ଆଉ ଆଜି ପୁଣି ଦିନକୁ ଦିନ କରି ପ୍ରତିଦିନ ଆମମାନଙ୍କୁ ଜୀବନ ଆହାର ପ୍ରଦାନ କରନ୍ତୁ। ଆଉ ହେ ଈଶ୍ୱର, ଆମମାନଙ୍କ ହୃଦୟର ଗଭୀର ସ୍ତରରୁ ଆମେମାନେ ଆପଣଙ୍କୁ ମହିମା ଆଉ ସମ୍ଭ୍ରମ ଅର୍ପଣ କରୁ। ଆପଣଙ୍କ ପରି ସର୍ବଶକ୍ତିମାନଙ୍କୁ ଭାବଦିଗଣଙ୍କ ଈଶ୍ୱରଙ୍କୁ ଆମେ ପ୍ରଶଂସିତ କରୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଆମେନ୍। ଆରେ କିପରି ଚମତ୍କାର ଘଡ଼ି, କିପରି ମହାନ ସମୟ। ବିଶ୍ୱାସ କର, କେବଳ ବିଶ୍ୱାସ କର, ସବୁ କିଛି ସମ୍ଭବ, କେବଳ ବିଶ୍ୱାସ କର, ବିଶ୍ୱାସ କର, କେବଳ ବିଶ୍ୱାସ କର, ସବୁ କିଛି ସମ୍ଭବ, କେବଳ ବିଶ୍ୱାସ କର। ଏହିପରି ଭାବରେ ଆମମାନେ ଗୀତଟିକୁ ଗାନ କରିବା। ଏବେ ମୁଁ ବିଶ୍ୱାସ କରେ, ମୁଁ ବିଶ୍ୱାସ କରେ, ସବୁ କିଛି ସମ୍ଭବ, ଏବେ ମୁଁ ବିଶ୍ୱାସ କରେ, ବିଶ୍ୱାସ କରେ, ଏବେ ମୁଁ ବିଶ୍ୱାସ କରେ।
ସବୁ କିଛି ସମ୍ଭବ ଏବେ ମୁଁ ବିଶ୍ୱାସ କରେ।
ତାହା ଆପଣ ମାନଙ୍କର ସାକ୍ଷୀ ଅଟେ କି ଯେତେବେଳେ ଆମମାନେ ଯେତେବେଳେ ଆପଣ ମାନଙ୍କର ମସ୍ତକ ଅବନତ କରୁ ସେତେବେଳେ ଭେଲି ମହାଶୟ
ଆମ୍ଭମାନଙ୍କ ମସ୍ତକ ଗୁଡାକୁ ଅବରୋଧ କରି ରଖିଥିବା ଅବସରରେ ପ୍ରାର୍ଥନା ସହିତ ବରଖାସ୍ତ କରିବା ନିମନ୍ତେ ଭାଇ ଭେଲି ଏଠାରେ ଠିଆ ହୋଇଅଛନ୍ତି। ଭାଇ ଲି ଭେଲ ସେ ଜଣେ ପ୍ରକାଶକ ଅଟନ୍ତି, ଏହି ଆରାଧନାଳୟ ନିମନ୍ତେ ଜଣେ ଲେଖକ ଅଟନ୍ତି। ପୁସ୍ତକ ଗୁଡାକର ଆଉ ସାହିତ୍ୟ ପୁସ୍ତକର ପୁଣି ଅନ୍ୟାନ୍ୟ ପୁସ୍ତକ ଗୁଡାକର ପ୍ରକାଶକ ଅଟନ୍ତି, ଜଣେ ଅତି ଶ୍ରଦ୍ଧେୟ ଆଉ ବହୁମୂଲ୍ୟ ଭାଇ ଅଟନ୍ତି। ମୋ ସହିତ ସେ ଏକାଧିକ ସୁସମାଚାର ଅଭିଯାନରେ ଯାଇଛନ୍ତି। ପ୍ରତ୍ୟେକ ସେବକଙ୍କ ସହିତ ମୁଁ କିଛିଟା ସମୟକୁ ଯଦି ପାଇଥାନ୍ତି ଏପରି ଭରସା କରିଥିଲି, ତେବେ ସେମାନଙ୍କୁ ଏହି ସ୍ଥାନକୁ ଆସିବାର ସୁଯୋଗ ଦେଇଥାନ୍ତି, ପୁଣି ସେମାନଙ୍କ ସହିତ କଥାବାର୍ତ୍ତା କରିପାରିଥାନ୍ତି। ଆପଣମାନେ ଯେ ବୁଝନ୍ତୁ, ଏଥିରେ ମୁଁ ନିଶ୍ଚିତ ଅଟେ। ପ୍ରତ୍ୟେକ ସେବକଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ଲାଭ କରି ଆମମାନେ ଅତିଶୟ ଆନନ୍ଦିତ। ସକଳ କର୍ମକର୍ତ୍ତା, ବିଭିନ୍ନ ମଣ୍ଡଳୀ ସଦସ୍ୟଗଣ, ଆଉ ଅଧିକ ବା କଣ କହିବା, ଆପଣମାନଙ୍କ ଲାଭ କରି ଆମମାନେ ଅତିଶୟ ଆନନ୍ଦିତ ଅଟୁ। ତତ୍ପରେ ଏହା ଆମମାନଙ୍କ ପ୍ରତ୍ୟେକ ପାଇଁ ପ୍ରକୃତ ଏକ ପ୍ରାର୍ଥନା ଅଟେ ଯେ ଆମମାନେ ପୁନଃ ସାକ୍ଷାତକାର ପର୍ଯ୍ୟନ୍ତ ଈଶ୍ୱର ଆପଣମାନଙ୍କର ସଙ୍ଗେ ଥାନ୍ତୁ। ଆମମାନଙ୍କ ମସ୍ତକକୁ ଅବନତ କରି ରଖିବା ସମୟରେ ହସ୍ତ ଗୁଡାକୁ ଉପରକୁ ଟେକି ରଖିଥିବା ସହିତ ଆସନ୍ତୁ ଈଶ୍ୱରଙ୍କ ପ୍ରତି ଅତିଶୟ ଭକ୍ତିଭାବକୁ ବହି ଏହାକୁ ଗାନ କରିବା।